ଏବଂ ଗତ ରାତ୍ରି ପରେ ଆମେମାନେ ସମସ୍ତେ ପରିପୂର୍ଣ୍ଣ ହୋଇଅଛୁ। ମୁଁ ଆଜି ଅନେକଙ୍କର ଉତ୍ତମ ଖବର ଶୁଣିଅଛି, ଯେଉଁମାନେ କି ପବିତ୍ର ଆତ୍ମା ଗ୍ରହଣ କରିଛନ୍ତି, ଏବଂ ଆମେ ଏଇଥିପାଇଁ ଖୁସି ଅଟୁ। ଆଜି ରାତି ଭାଇ ଗ୍ରାହମଙ୍କୁ ଆମ ଗହଣରେ ପାଇଥିବାରୁ ଖୁସି, ଯିଏକି ଏଠାରେ ଆରାଧନାଳୟରୁ ଆମର ଜଣେ ସହଯୋଗୀ ଅଟନ୍ତି, ଉପରେ ଉଟିକାରେ ଥିବା ହୋଲିନେସ୍ ମଣ୍ଡଳୀର ପାଳକ ଅଟନ୍ତି। ଏବଂ ଭାଇ ଜ୍ୟାକସନ୍, ସେ ଗତକାଲି ରାତି ଏଠାରେ ଥିଲେ। ମୁଁ ବିଶ୍ୱାସ କରେ ଯେ ଏହା ଥିଲା କିମ୍ବା ସେ ବର୍ତ୍ତମାନ ଏଠାରେ ଦର୍ଶକଗଣଙ୍କ ମଧ୍ୟରେ କୌଣସି ଠାରେ ଅଛନ୍ତି। କେହି ଜଣେ କହିଲେ ଭିତରେ, ହଁ, ମୁଁ ବର୍ତ୍ତମାନ ଭାଇ ଜ୍ୟାକସନ୍ଙ୍କୁ ଦର୍ଶକଗଣଙ୍କ ମଧ୍ୟରେ ଦେଖୁଅଛି। ଏବଂ ଭାଇ ରୋଡେଲ, କଣ ସେ ଆଜି ରାତି ଏଠାରେ ଅଛନ୍ତି କି? ସେଠାରେ ଆମର ଆଉ ଜଣେ ଅନ୍ୟତମ ସହଯୋଗୀ ଏଠାରେ 62ରେ ଅଛନ୍ତି। ଆମେ ସେମାନଙ୍କ ପାଇଁ ଆନନ୍ଦିତ ଅଟୁ, ଏବଂ ଆମ ସହିତ ଓ ଭାଇ ପ୍ୟାଟ୍ ଓ ଏହି ଅନ୍ୟ ସମସ୍ତ ଭାଇମାନେ, ଆମେମାନେ ଏବଂ ଦର୍ଶକଗଣଙ୍କ ମଧ୍ୟରେ ଆଜି ରାତି ଆମେମାନେ ଆପଣ ସମସ୍ତଙ୍କୁ ଏଠାରେ ପାଇ ଆନନ୍ଦିତ ଅଟୁ। ତେବେ ଯଦି ମୁଁ ଏହି ବିଷୟକୁ ଠିକ୍ ବୋଲି ପ୍ରମାଣ କରେ, ତାହେଲେ ମୁଁ ସେମାନଙ୍କ ମଧ୍ୟରୁ କେତେକ ଉତ୍ତମ ପ୍ରଚାରକମାନଙ୍କୁ ଆପଣଙ୍କ ସହିତ କଥା ହେବା ପାଇଁ ଏଠାକୁ ନେଇ ଆସିବି। କାରଣ ଗତକାଲି ରାତିରେ ଏତେ ବଡ଼ ସମୟ ରହିଥିବାରୁ ମୋର ଗଳା ଟିକେ ଖରଖରାଉଅଛି। ବର୍ତ୍ତମାନ ମୋ ପତ୍ନୀ, ସେ ମୋର ସଂଶୋଧନ ଅଟନ୍ତି। ଆପଣ ଜାଣନ୍ତି ଭାଇମାନେ, ମୁଁ କେଉଁ ବିଷୟରେ କହୁଅଛି। ସେ କହୁଥିଲେ ଯେ ଗତକାଲି ରାତିରେ ପଛପଟରେ ଥିବା ଲୋକମାନେ ମୋ କଥା ଶୁଣିପାରିନଥିଲେ, କାରଣ ମୁଁ ଏହି କଥାକୁ ଏହା ଭିତରକୁ କହୁଥିଲି। ଏବଂ ବର୍ତ୍ତମାନ ମୁଁ ଆରମ୍ଭ କରିବା ପୂର୍ବରୁ ମୁଁ କିଛି ଚେଷ୍ଟା କରିବାକୁ ଯାଉଅଛି। ତେବେ ମୁଁ ଆଶ୍ଚର୍ଯ୍ୟ କରେ ଯେ ତା ଭଲ ଅଟେ କି? କଣ ପଛପଟରେ ତା ଅଧିକ ଭଲ ଉପାୟ ଅଟେ କି? କିଏ ବା ଏହା ଅଧିକ ଭଲ ଅଟେ? କଣ ଏହା ଅଧିକ ଭଲ କି? ତେବେ ପ୍ରିୟେ, ତାହା ହିଁ ଥରୁଟିଏ ଅଟେ ଯେତେବେଳେ କି ମୁଁ ତୁମ ବିରୁଦ୍ଧରେ ଏକ ଟିପ୍ପଣୀ ପାଇଥିଲି। ବର୍ତ୍ତମାନ ସେମାନେ କହୁଛନ୍ତି ଯେ ତାହା ଅଧିକ ଭଲ ଅଟେ, ଠିକ୍ ଅଛି। ଓ ମୋର ପ୍ରଭୁ, ତାହା ଜଣେ ମହିଳା ଅଟନ୍ତି, ତାହା ଏକ ଭଲ ଅଟେ। କାରଣ ବହୁତ ଦିନ ହେଲାଣି ଯେ ମୋର ଗୋଟିଏ ତାହା ରହିଥିଲା। ସାଧାରଣତଃ ସେ ସଠିକ ଥାନ୍ତି। ତେବେ ଆମର ନିଶ୍ଚିତ ଭାବରେ ସେହି ତିନି ରାତିର ସେବା ଉପରେ ଏକ ଉତ୍ତମ ସମୟ ରହିଥିଲା, ମୁଁ କରିଥିଲି। ଏବଂ ବର୍ତ୍ତମାନ ଗତ ରାତି ବ୍ୟତୀତ ସମସ୍ତ ଟିପ୍ ଗୁଡିକ ମୁଁ ଭାଇ ଗୋଆଡଙ୍କୁ ଡାକିଲି ଓ କହିଲି ଯେ ସେ ଆସି ଆରାଧନାଳୟ ପାଇଁ ଟିପ୍ ଗୁଡିକ ନେଇଯାଆନ୍ତୁ। କିନ୍ତୁ ଏପରି ହେଲା ଯେ ଯାହା ମୁଁ ବୁଝିଲି ଯେ ବିଲି ପଲ ତାଙ୍କ କାର ନେଇ ଚାଲିଯାଇଥିଲା, ତେଣୁକରି ଟିପ୍ ଟି ନିଆଯାଇ ପାରିନାହିଁ ଯେତେଦୂର ମୁଁ ଜାଣେ। ତେଣୁ ଆମେ ସେହି ଦିନକୁ ହରାଇଲୁ। ମୁଁ ଏହାକୁ ମଣ୍ଡଳୀର ବ୍ୟବହାର ନିମନ୍ତେ ଗିର୍ଜାରେ ରଖିବାକୁ ଚାହୁଁଥିଲି, ଯଥା ଯେପରିକି କେହି କୁହନ୍ତି ଯାହା ଆମେମାନେ ବିଶ୍ୱାସ କରୁ। ତେବେ ଆଜି ରାତି ମୁଁ ସେହି ମହାନ ସମ୍ମିଳନୀ ଉପରେ କହିବାକୁ ଯାଉଅଛି, ଯଦି ମୁଁ ଠିକ୍ ସମୟରେ ସେହି ପ୍ରଶ୍ନଗୁଡ଼ିକୁ ସାରିପାରେ। ଏବଂ ତାପରେ ଆସନ୍ତାକାଲି ସକାଳେ ଏକ ଆରୋଗ୍ୟ ସେବା ଅଛି, ଏବଂ ଆମେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛୁ। ଅତେବ ଆମେ ଦେଇପାରିବା ନାହିଁ କିମ୍ବା କେବଳ ଯାଇ କହିପାରିବା ନାହିଁ, ତେବେ ମୁଁ ଆପଣଙ୍କୁ ଓ ଆପଣଙ୍କୁ ଓ ଆପଣଙ୍କୁ ନେବାକୁ ଯାଉଅଛି, ତାହା ଠିକ୍ ହେବ ନାହିଁ। ମାତ୍ର ଆମେ ଏକ ଗୁଚ୍ଛେ କାର୍ଡ ଦେଇଥାଉ, ଏବଂ କୌଣସିଠାରେ ସେହି କାର୍ଡ ଗୁଡିକ ସହିତ ମୁଁ କେତେକଙ୍କୁ ମଞ୍ଚ ଉପରକୁ ଡାକେ, ଏବଂ ତାପରେ ଯଦି ପବିତ୍ର ଆତ୍ମା ପ୍ରକାଶ କରିବାକୁ ଆରମ୍ଭ କରନ୍ତି, ତାହାହେଲେ ଏହା ଦର୍ଶକଗଣଙ୍କ ମଧ୍ୟକୁ ଯାଇଥାଏ ଓ ଆରୋଗ୍ୟତା ସେବା ପାଇଁ ଦର୍ଶକଙ୍କ ଭିତରେ ଲୋକମାନଙ୍କୁ ଧରିଥାଏ। ଏବଂ ତାହାପରେ ଆସନ୍ତାକାଲି ସକାଳେ ପ୍ରଭୁ ଇଚ୍ଛା କଲେ ଆରୋଗ୍ୟତା ସେବା ପୂର୍ବରୁ ମୁଁ କହିବି। ମୁଁ ମୋର ପତ୍ନୀଙ୍କୁ ହସୁଥିବାର ଦେଖେ, ପ୍ରିୟେ କଣ ତୁମେ ମୋତେ ଆଦୌ ଶୁଣିପାରୁନାହଁ? ଓ ତୁମେ ମୋତେ ଶୁଣୁଅଛ, ତେବେ ତାହା ଠିକ୍ ଅଛି। ସେ ସଭା ପଛରେ ବସିଛନ୍ତି, ଏବଂ ଯଦି ଏହା ହୁଏ ମୋ କଥା ଶୁଣିପାରନ୍ତି ନାହିଁ, ସେ ନିଜର ମୁଣ୍ଡ ହଲାନ୍ତି, ତୁମକୁ ଶୁଣିପାରୁନାହିଁ। ତେଣୁକରି ତେବେ ଆସନ୍ତାକାଲି ରାତି ଜଳବାପ୍ତିସ୍ମ ସେବା ସହିତ ଏକ ସୁସମାଚାର ପ୍ରଚାର ସେବା ଅଛି, ଏବଂ ତାପରେ ଆସନ୍ତାକାଲି ରାତି ମୁଁ ପ୍ରଚାର କରିସାରିବା ମାତ୍ରେ ଆମେ ପରଦାଗୁଡ଼ିକୁ ଟାଣିଦେବା ଓ ଆସନ୍ତାକାଲି ରାତିରେ ଏଠାରେ ଜଳବାପ୍ତିସ୍ମ କରିବା, ଯଦି ପ୍ରଭୁ ଇଚ୍ଛା କରନ୍ତି, ଯଦି ପ୍ରଭୁଙ୍କର ଇଚ୍ଛା ହୁଏ। ସକାଳେ ମୁଁ ଚାହେଁ କିମ୍ବା ଆସନ୍ତାକାଲି ରାତିରେ ମୁଁ ଏହି ବିଷୟ ଉପରେ କହିବାକୁ ଚାହେଁ। ଏକ ଚିହ୍ନ ଦିଆଗଲା, ଏବଂ ତାପରେ ଯଦି ଆମେ ଏଠାରେ ବୁଧବାର ରାତିରେ ଅଛୁ, ଯଦି ପ୍ରଭୁ ମୋତେ ଏଠାରେ ବୁଧବାର ରାତି ରହିବାକୁ ଅନୁମତି ଦିଅନ୍ତି, ମୁଁ ଏହି ବିଷୟ ଉପରେ କହିବାକୁ ଚାହେଁ। ଆମେ ପୂର୍ବରେ ତାହାଙ୍କର ନକ୍ଷତ୍ର ଦେଖିଅଛୁ, ଏବଂ ତାହାଙ୍କୁ ଉପାସନା କରିବା ପାଇଁ ଆସିଅଛୁ, ତେବେ ତାହା ଠିକ୍ ଖ୍ରୀଷ୍ଟମାସ ପୂର୍ବରୁ ଅଟେ। ଏବଂ ତାପରେ ଖ୍ରୀଷ୍ଟମାସ ପରେ ତୁରନ୍ତ ହିଁ ଖ୍ରୀଷ୍ଟମାସ ଛୁଟି ସପ୍ତାହ ଅଛି, ଏହି ସମୟ ହିଁ ଅଟେ ଯେଉଁଠାରେ କି ଆମେ ସମସ୍ତେ ଚିଠି ଗୁଡିକ ନେଇଥାଉ। ଭାଇ ମର୍ସିଅର ଏବଂ ସେମାନେ ସାଧାରଣତଃ ସେଗୁଡ଼ିକୁ ବାହାର କରିଥାନ୍ତି ଏବଂ ଆମେ ସେସବୁକୁ ବାହାର କରିଥାଉ ଓ ଆମେ ଏହି ଚିଠିଗୁଡ଼ିକ ଉପରେ ପ୍ରାର୍ଥନା କରିଥାଉ ଓ ପ୍ରଭୁଙ୍କଠାରେ ପ୍ରାର୍ଥନା କରିଥାଉ ଯେ ସେ ଆମକୁ ଜଗତରେ ସେହି ସ୍ଥାନଗୁଡ଼ିକୁ ଦେଇ କଢ଼େଇ ନିଅନ୍ତୁ ଯେଉଁଠାକୁ କି ଆମକୁ ଯିବାକୁ ଅଛି। ତେବେ ସେମାନେ ଖ୍ରୀଷ୍ଟିଆନ ବ୍ୟବସାୟୀ ପୁରୁଷମାନେ ଅଟନ୍ତି, ସେମାନଙ୍କର ଏକ ବୃହତ କାର୍ଯ୍ୟକ୍ରମ ପଙ୍କ୍ତିରେ ରହିଅଛି ଯାହାକି ଫ୍ଲୋରିଡାରେ ସେମାନଙ୍କର ସମ୍ମିଳନୀ ପାଇଁ ଠିକ ହେବାକୁ ଅଛି। ସେଠାରୁ କିଙ୍ଗଷ୍ଟନକୁ ଯିବି, ତାପରେ ହାଇତିକୁ ଏବଂ ଦକ୍ଷିଣ ଆମେରିକାରେ ତଳେ ପୁର୍ତ୍ତୋରିକୋକୁ ଆଉ ମେକ୍ସିକୋ ଦେଇ ଫେରି ଆସିବି। ମାତ୍ର ପ୍ରଭୁ ମୋତେ ନରୱେକୁ ନେଇ ଯାଉଥିବା ପରି ମନେ ହୁଏ, ମୁଁ ଜାଣେ ନାହିଁ କାହିଁକି। କଣ ଆପଣ ପରମେଶ୍ୱରଙ୍କ ଠାରୁ ପ୍ରେରିତ ଜଣେ ବ୍ୟକ୍ତି ନାମକ ସେହି ଛୋଟ ପୁସ୍ତକଟିକୁ ଜାଣିଛନ୍ତି କି? ଏହା ନରୱେର ସବୁଠାରୁ ବଡ଼ ଧାର୍ମିକ ପ୍ରକାଶିତ ପୁସ୍ତକ ଅଟେ। ଏହି ବିଷୟରେ ଚିନ୍ତା କରନ୍ତୁ ଯେ ପ୍ରଭୁ ସେଠାରେ କଣ କରିଛନ୍ତି। ଏବଂ ଯେତେବେଳେ ମୁଁ ସେଠାରେ ଥିଲି, ସେମାନେ ମୋତେ ରୋଗୀମାନଙ୍କ ଉପରେ ହାତ ରଖିବାକୁ ଦେଇନଥିଲେ। ମୁଁ ସେଠାରେ 3 ରାତି ପାଇଁ ଥିଲି ଏବଂ ସେମାନେ ମୋତେ ରୋଗୀମାନଙ୍କ ଉପରେ ହାତ ରଖିବାକୁ ଦେଇନଥିଲେ। ତେଣୁ ଆପଣ ଦେଖନ୍ତୁ ଯେ ପରମେଶ୍ୱର କଣ କରିପାରନ୍ତି।
ଭିଡ଼ ଏତେ ବଡ଼ ଥିଲା ଯେ ସେମାନଙ୍କୁ ଅଶ୍ୱାରୋହୀ ପୋଲିସ ଆରୋହୀମାନଙ୍କୁ ନେବାକୁ ପଡ଼ିଥିଲା ଏବଂ ଲୋକମାନଙ୍କୁ ରାସ୍ତାରୁ ବାହାର କରିବାକୁ ପଡ଼ିଥିଲା ଯେପରିକି ମୁଁ ସେହି ସ୍ଥାନକୁ ଯାଇପାରିବି। ଏବଂ ମୁଁ ରୋଗୀମାନଙ୍କ ଉପରେ ହାତ ରଖିଲି ନାହିଁ, ଯଦିଓ ମୁଁ ସେମାନଙ୍କ ପାଇଁ ପ୍ରାର୍ଥନା କଲି, ସେମାନଙ୍କୁ ପରସ୍ପର ଉପରେ ହାତ ରଖିବାକୁ ଦେଲି।
ତେଣୁ ହଁ, ତେବେ ମୁଁ ନିଶ୍ଚିତରେ କରିବି। ତେବେ ଆସନ୍ତାକାଲି ସକାଳେ, ବର୍ତ୍ତମାନ ଆଜି ରାତି ହୋଇପାରେ ଯେ ଆମେ ଠିକ ଏହି ପ୍ରଶ୍ନ ଗୁଡ଼ିକୁ ନେବା, କାରଣ ଆମେ କେତୋଟି ପ୍ରକୃତରେ ଭଲ ପ୍ରଶ୍ନ ପାଇଅଛୁ ଏବଂ ମୁଁ ଜାଣେ ନାହିଁ ଯେ ପ୍ରଭୁ ଆମକୁ କେତେ ଦିନ ଏହା ଉପରେ ରଖିବେ। ଏବଂ ତାପରେ ଆସନ୍ତାକାଲି ସକାଳେ ବିଲି ପଲ, ଜିନ୍ କିମ୍ବା ଲିଓ ମଧ୍ୟରୁ କେହି ବି ଜଣେ ଏଠାରେ 8:00 to 8:30 ପର୍ଯ୍ୟନ୍ତ ପ୍ରାର୍ଥନା କାର୍ଡ ଗୁଡ଼ିକ ଦେବା ପାଇଁ ରହିବେ। ତେବେ ସହର ବାହାରୁ ଆସିଥିବା ଲୋକମାନେ ମୋତେ ଏହାକୁ ପୁନର୍ବାର କହିବାକୁ ଦିଅନ୍ତୁ ଯେପରିକି ଆପଣ ଭୁଲିବେ ନାହିଁ। ଯଦି ଆପଣମାନେ ଧାଡ଼ିରେ ଆସିବାକୁ ଚାହାନ୍ତି, ତେବେ ଆମେମାନେ ଚାହିଁବୁ ଯେ ଯଦି ସମ୍ଭବ ହୁଏ ସହରୁ ବାହାରେ ଆସିଥିବା ଲୋକମାନଙ୍କୁ ରଖିବା।
ତେବେ ବେଳେବେଳେ ଏଠାରେ ମଣ୍ଡଳୀରେ ଆମେ ଏପରି ଏକ ସ୍ଥାନକୁ ପହଞ୍ଚିଥାଉ ଯେଉଁଠାରେ କି ସେମାନେ କୁହନ୍ତି, ଠିକ ଅଛି, ଆମେ ସହରରୁ ବାହାରେ ଥିବା ଲୋକମାନଙ୍କୁ ନେଇଥାଉ, ସେମାନଙ୍କୁ ଆଣିଥାଉ। କେହି ଜଣେ କହିବେ, ତେବେ ମୁଁ ଜାଣିନଥିଲି ଯେ ସେମାନଙ୍କ ସହିତ କଣ ଭୁଲ ଥିଲା।
ସେମାନେ ହୁଏତ କିଛି ଭୁଲ କହୁଥାଇ ପାରନ୍ତି। ତାପରେ ଆପଣ ସହରର ଲୋକମାନଙ୍କୁ ପାଇବେ, ସେମାନେ କୁହନ୍ତି, ଓ ଆପଣ ହୁଏତ ସେମାନଙ୍କୁ ଜାଣିଥାଇ ପାରନ୍ତି। ତେଣୁ ତାପରେ ସେମାନେ କୁହନ୍ତି, ଏହା କୁହାଯାଇଛି, ତେବେ ମୁଁ ଆପଣଙ୍କୁ କହିବି ଏହା ପ୍ରାର୍ଥନା କାର୍ଡ ଅଟେ। ତେବେ ସେମାନଙ୍କ ବିଷୟରେ କଣ ଅଟେ ଯେଉଁମାନେ କି ପ୍ରାର୍ଥନା କାର୍ଡ ପାଇନାହାନ୍ତି? ଏବଂ ତାହା ତ ଦିନ ପରେ ଦିନ ଅଟେ ଯେତେବେଳେ କି ଏହା କଣ କହୁଛ, ମାଇକ୍ ଠାରୁ ଦୂରରେ ଠିଆ ହୁଅ। ତେବେ ଆପଣ ଜାଣନ୍ତି ମୁଁ ସବୁବେଳେ ମାର୍ଗର ମଧ୍ୟ ଭାଗରେ ପ୍ରଚାର କରେ, ତେଣୁକରି ବୋଧହୁଏ ମୁଁ ଏହାକୁ ଠିକ ସେହିପରି ଭାବରେ ନେବି। କଣ ତାହା ଅଧିକ ଭଲ ଅଟେ? ତାହା ଭଲ ଅଟେ, ତାହା ଠିକ। ମୁଁ ଆପଣଙ୍କୁ କହିବି ଯେ ତାହା କଣ ଅଟେ। ଆମର ଏଠାରେ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା ବହୁତ ଖରାପ ଅଟେ, ବହୁତ ଖରାପ। ଏବଂ ଆମେମାନେ ବର୍ତ୍ତମାନ କୌଣସି ଅଧିକ ଉନ୍ନତ ହେବାକୁ ଚେଷ୍ଟା କରୁନାହୁଁ, କାରଣ ଆମେ ଚାହୁଁଛୁ ଯେ ନୂତନ ଆରାଧନାଳୟଟି ତୁରନ୍ତ ନିର୍ମାଣ ହୋଇଯାଉ ଏବଂ ତାପରେ ଅଟେ ଯେତେବେଳେ କି ଆମ ପାଖରେ ବହୁତ ପ୍ରଚୁର ସ୍ଥାନ ରହିବ, ବୁଝିଲେ। ଯଦି ଆମେମାନେ ଏଠାରେ ଆଖପାଖକୁ ଯାଇ ଏହି ସ୍ଥାନକୁ ଟିକେ ବଡ଼ ଭାବରେ ବିସ୍ତାର କରିପାରିବା ଏବଂ ଆଉ କିଛି ଅଧିକ ସ୍ଥାନଗୁଡ଼ିକୁ ଯୋଗ କରିପାରିବା ଓ ସଭାଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇପାରିବା ଯେତେବେଳେ ଆମ ପାଖରେ ସେମାନେ ରହିଥିବେ।
ଏବଂ ବର୍ତ୍ତମାନ ମନେ ରଖନ୍ତୁ, ସକାଳେ ସେହି ପିଲାମାନେ ସେମାନଙ୍କ ମଧ୍ୟରୁ ଜଣେ କିମ୍ବା 3 ଜଣ 8:30 ମଧ୍ୟରେ କାର୍ଡ ଗୁଡ଼ିକୁ ଦେବେ, କିମ୍ବା 8 and 8:30 ଘଟିକା ମଧ୍ୟରେ। ଏହା ସମସ୍ତଙ୍କୁ ନିଜ ନିଜର ସ୍ଥାନ ଗ୍ରହଣ କରିବାକୁ ଏକ ସୁଯୋଗ ଦେଇଥାଏ। ଏବଂ ମୁଁ ସେହି ବିଷୟରେ କହୁଥିଲି ଯେ ସେମାନେ କିପରି କାର୍ଡ ଗୁଡ଼ିକୁ ଦିଅନ୍ତି, ଆମେ ତାହା କାହିଁକି କରିଥାଉ, ଏହା ସୁବ୍ୟବସ୍ଥିତ ରଖିବା ନିମନ୍ତେ ଅଟେ, ବୁଝିଲେ। ତେବେ କଣ ହୁଏ ଯଦି ମୁଁ ଏଠାକୁ ଆସେ ଠିକ ଯେପରିକି ବର୍ତ୍ତମାନ ଅଛି ଏବଂ କହିଥାଏ, ଏହି ସ୍ତ୍ରୀ ଲୋକ ଏବଂ ସେହି ପୁରୁଷ ଓ ଏହି ସ୍ତ୍ରୀ ଲୋକ, ଆପଣ ଦେଖନ୍ତୁ ତାହା ଏକ ପ୍ରକାର କଠୋର ହେବ, ବୁଝିଲେ। ଏବଂ ତାପରେ ଯଦି ଆପଣ, ଅନେକ ଥର ମୁଁ ଏହା କରିଅଛି, ଏବଂ ଯଦି ସେମାନେ ସକାଳେ ଏତେ ଅଧିକ ନଥାନ୍ତି, ତେବେ ମୁଁ ସେହି ସମାନ କାର୍ଯ୍ୟ କରିପାରେ। ମୁଁ କହିବି ଏଠାରେ କେତେ ଲୋକ ସହର ବାହାରୁ ଅଛନ୍ତି ଯାହାଙ୍କର ସହିତ କିଛି ସମସ୍ୟା ଅଛି, ଆପଣମାନେ ଛିଡ଼ା ହୋଇଯାଆନ୍ତୁ। ଭାଇ ମର୍ସିୟର, ଆପଣ ମୋର ସାହାଯ୍ୟ ପାଇଁ ଆସୁଛନ୍ତି, କଣ ଆପଣ ମୋତେ ସାହାଯ୍ୟ କରିବାକୁ ଯାଉଛନ୍ତି କି? ଓହ, ଆପଣ ଆସୁଛନ୍ତି, ସେ ତ ନିଜର ସାହାଯ୍ୟ ପାଇଁ ଆସୁଛନ୍ତି। ମୁଁ ଆଜି ଆପଣଙ୍କର ଝିଅ ବନ୍ଧୁ ସହିତ କଥା ହେଲି, ତେବେ ଉତ୍ତମ ହେବ ଯେ ଆପଣ ମୋ ସହିତ ପ୍ରକୃତରେ ଭଲ ବ୍ୟବହାର କରନ୍ତୁ, ବୁଝିଲେ। ଠିକ ଅଛି, ତାହା ଭଲ ଅଟେ, ମୁଁ ସେହି ସାହସକୁ ପ୍ରଶଂସା କରେ ଭାଇଲିଓ। ଯେତେବେଳେ ଏହା ଠିକ ନଥାଏ ସେତେବେଳେ ଆସନ୍ତୁ ଏହାକୁ ଠିକ କରିନେବା, ଯେପରି ଭାବରେ କି ତାହା କରିବା ଆମେ ଜାଣୁ,
ଯେତିକି ସର୍ବୋତ୍ତମ ଭାବରେ ଆମେ ଏହା କରିପାରୁ। ତେଣୁକରି ବର୍ତ୍ତମାନ ତେବେ କେବଳ ସହରରୁ ବାହାରେ ଥିବା ଲୋକମାନଙ୍କୁ ହାତ ଉଠାଇବାକୁ କୁହେ ଯାହାଙ୍କର ସହିତ କିଛି ସମସ୍ୟା ଅଛି, ଏବଂ ତାପରେ କେବଳ ସେଠାରେ ଠିଆ ହୋଇଥାନ୍ତୁ, ଜଣେ ବ୍ୟକ୍ତିଙ୍କୁ ଉତ୍ସର୍ଗ କରୁଥିବି ଯେପର୍ଯ୍ୟନ୍ତ କି ପବିତ୍ର ଆତ୍ମା ଆରମ୍ଭ ନ ହୋଇଯାଆନ୍ତି, ଏବଂ ତାପରେ ସମଗ୍ର ଦର୍ଶକଗଣଙ୍କୁ ନେଇଥାଏ। କେତେଜଣ ଏଠାରେ ଅଛନ୍ତି ଯେଉଁମାନେ କି ତାହା ଏଠାରେ କରାଯାଇଥିବାର ଦେଖିଥିଲେ ନିଶ୍ଚିତରେ, ବୁଝିଲେ? ତେଣୁ ଏହା କେଉଁ ଉପାୟରେ ଅଟେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ତ କେବଳ ମୁଁ ଚାହେଁ ଯେ ଆପଣ ଏହାକୁ ମନେ ରଖନ୍ତୁ, ଏବଂ ମୁଁ ଏହାକୁ ପୁନର୍ବାର ସକାଳେ କହିବାକୁ ଚେଷ୍ଟା କରିବି। ବିଜାତୀୟମାନେ, ସେମାନଙ୍କୁ ଦିଆଯାଇଥିବା ସୁସମାଚାର ଏକ ବିଶ୍ୱାସ ସୁସମାଚାର ଅଟେ, ଆଦୌ କାର୍ଯ୍ୟର ନୁହେଁ, ବୁଝିଲେ? ଏବଂ ଯେପରି ମୁଁ ଗତ ରାତିରେ କହିଥିଲି, ଯେତେବେଳେ ପବିତ୍ର ଆତ୍ମା ପେଣ୍ଟିକଷ୍ଟରେ ଅବତରିତ ହୋଇଥିଲେ, ଯେତେବେଳେ ସେମାନେ ଯିହୁଦୀମାନଙ୍କ ପାଖକୁ ଯାଇଥିଲେ ପ୍ରେରିତ 19:5, ସେମାନଙ୍କୁ ସେହି ଲୋକମାନଙ୍କ ଉପରେ ହାତ ରଖିବାକୁ ପଡ଼ିଥିଲା ଯେପରିକି ସେମାନେ ଏହାକୁ ଗ୍ରହଣ କରନ୍ତି, ଏବଂ ଯେତେବେଳେ ସେମାନେ ସମିରଣୀୟମାନଙ୍କ ପାଖକୁ ଗଲେ ସେମାନଙ୍କୁ ସେହି ଲୋକମାନଙ୍କ ଉପରେ ହାତ ରଖିବାକୁ ପଡ଼ିଥିଲା। ମାତ୍ର ଯେତେବେଳେ ସେମାନେ କର୍ନିଲିଓଙ୍କ ଘରେ ବିଜାତିମାନଙ୍କ ପାଖକୁ ଆସିଲେ, ପିତର ଏହି କଥା କହୁଥିବା ସମୟରେ ହିଁ ହାତ ରଖିବାର କୌଣସି ପ୍ରଥା ନଥିଲା। ଯେତେବେଳେ ସେହି ସାନ ଝିଅଟିର ମୃତ୍ୟୁ ହୋଇଥିଲା, ସେହି ଯାଜକ ଜାଇରସଙ୍କ କନ୍ୟା, ସେ କହିଥିଲେ ଆସନ୍ତୁ ଓ ତାହା ଉପରେ ହାତ ରଖିଦିଅନ୍ତୁ ଏବଂ ସେ ବଞ୍ଚିଯିବ। ମାତ୍ର ଯେତେବେଳେ ସେହି ରୋମିଓ ସତସେନାପତି ସେହି ବିଜାତି କହିଥିଲେ ମୁଁ ଯୋଗ୍ୟ ନୁହେଁ ଯେ ଆପଣ ମୋ ଛାତ ତଳକୁ ଆସିବେ, କେବଳ ପଦେ କହିଦିଅନ୍ତୁ, ତାହା ଏହା ଅଟେ, ବୁଝିଲେ? ସେହି ସୁରଫୈନିକା ସ୍ତ୍ରୀ ପ୍ରକୃତରେ ଗ୍ରୀକ୍ ଜାତିର ଯାହାକି ସେ ଥିଲା, ଯେତେବେଳେ ଯୀଶୁ ତାକୁ କହିଲେ ସନ୍ତାନମାନଙ୍କର ରୁଟି ନେଇ କୁକୁରମାନଙ୍କୁ ଦେବା ମୋ ପାଇଁ ଉଚିତ ନୁହେଁ, ସେ କହିଲା ଏହା ସତ୍ୟ ଅଟେ ପ୍ରଭୁ, ମାତ୍ର କୁକୁରମାନେ ମେଜ ତଳେ ପଡ଼ିଥିବା ସନ୍ତାନମାନଙ୍କର ଗୁଣ୍ଡି ଗୁଣ୍ଡା ଗୁଡ଼ିକୁ ଖାଇଥାନ୍ତି। ସେ କହିଲେ ଏହି କଥା ପାଇଁ ଶୈତାନ ତୁମ ଝିଅକୁ ଛାଡ଼ି ଚାଲିଗଲା। ତେବେ ଭଲ କଥା ଗୁଡ଼ିକ କୁହନ୍ତୁ, କାହାରି ବିଷୟରେ କିଛି ଗୋଟାଏ ଭଲ କୁହନ୍ତୁ, ଯୀଶୁଙ୍କ ବିଷୟରେ କଥା ହୁଅନ୍ତୁ, କିଛି ଗୋଟାଏ ବିଶ୍ୱସ୍ତ କିଛି ବାସ୍ତବ ବିଷୟ କୁହନ୍ତୁ। ଶୈତାନ ଠାରୁ ମୁକ୍ତି ପାଇବା ପାଇଁ ତାହା ହିଁ ହେଉଛି ସେହି ଉପାୟ। ସେ କେବେ କହିଲେ ନାହିଁ, ସେ କେବେ ବି ସେହି ଝିଅ ପାଇଁ ପ୍ରାର୍ଥନା କଲେ ନାହିଁ, ସେ ତାର ସୁସ୍ଥ ହେବା ବିଷୟ ନେଇ କେବେ ବି ଗୋଟିଏ ହେଲେ କଥା କହିଲେ ନାହିଁ, ସେ କେବଳ କହିଲେ ଏହି କଥା ପାଇଁ, ଏହି କଥା ପାଇଁ। ଅନ୍ୟ ଦିନ ହେଟି ରାଇଟ୍ ସେ କିଛି ହେଲେ ମାଗି ନଥିଲେ, ସେ ତ କେବଳ ସେଠାରେ ବସି ରହିଲେ, ମାତ୍ର ସେ ଠିକ କଥା କହିଥିଲେ ଯାହାକି ପବିତ୍ର ଆତ୍ମାଙ୍କୁ ପ୍ରସନ୍ନ କରିଥିଲା, ଏବଂ ପବିତ୍ର ଆତ୍ମା ପ୍ରତ୍ୟୁତ୍ତରରେ କହିଲେ ହେଟି, ତୁମେ ଯାହା ଇଚ୍ଛା କରୁଛ ତାହା ମାଗ, ତୁମର ଯାହା ଇଚ୍ଛା ଅଛି ଓ ତୁମେ ଯାହା ଚାହୁଁଛ ମାଗି ଦେଖ ଯେ ତା ବାସ୍ତବ କି ନୁହେଁ। ଯେକୌଣସି ବିଷୟ ମାଗ, ସେଠାରେ ଶୁଷ୍କ ଭାବରେ ବସି ରହିଥିବା ତାର ଅପଙ୍ଗ ଭଉଣୀର ଆରୋଗ୍ୟତା, $10,000 ଯାହାକି ତାକୁ ସେଠାରେ ସେହି ପାହାଡ଼ ଖୋଳିବା କାର୍ଯ୍ୟ ଆଉ କରିବାକୁ ପଡିବ ନାହିଁ, ଜର୍ଜର ପଡିଯାଇଥିବା ତାର ଶରୀରକୁ ପୁନଃସ୍ଥାପିତ କରିବା, ତୁମେ ଯାହା ବି ମାଗିବାକୁ ଇଚ୍ଛା କର ତୁମେ ତାହା ବର୍ତ୍ତମାନ ହିଁ ମାଗ। ଯଦି ଏହା ନ ଆସେ ଏବଂ ତୁମକୁ ଏହା ଠିକ ବର୍ତ୍ତମାନ ନ ଦେଇଦିଏ, ତେବେ ମୁଁ ଜଣେ ଭଣ୍ଡ ଭବିଷ୍ୟତ ବକ୍ତା ଅଟେ, ତାହା କିଛି ଗୋଟାଏ କଥା ଅଟେ, କଣ ନୁହେଁ କି? ଯୀଶୁ କହିଲେ ଏହି ପର୍ବତକୁ କୁହ, ଏବଂ ଆପଣମାନେ ତାହା ଶୁଣିଛନ୍ତି, ତା ବିଷୟରେ ଯାହାକି ଘଟିଥିଲା ଏହା ସେହି ସେବା କାର୍ଯ୍ୟ ଅଟେ ଯାହା ଭିତରକୁ ଆମେ ପ୍ରବେଶ କରୁଅଛୁ। ଆମେ ବର୍ତ୍ତମାନ ଉର୍ଦ୍ଧ୍ୱସ୍ତ ମାର୍ଗରେ ଯାଉଅଛୁ, ପ୍ରଭୁ ଯୀଶୁଙ୍କ ଆଗମନ ଶୀଘ୍ର ହେବାକୁ ଯାଉଅଛି, ଏବଂ ଆମକୁ ଏକ ମଣ୍ଡଳୀରେ ଉର୍ଦ୍ଧାନ୍ତିକରଣର ବିଶ୍ୱାସ ରଖିବାକୁ ଅଛି ଯାହାକି ଗୋଟିଏ ମୁହୂର୍ତ୍ତରେ ପରିବର୍ତ୍ତନ କରିପାରେ, ଆଖି ପିଛୁଳାକେ ଏହି ଜଗତରୁ ଚାଲିଯିବା ପାଇଁ, ନଚେତ ଆମେ ଯିବା ନାହିଁ। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, ଏହା ସେଠାରେ ରହିବ, ଏହା ସେଠାରେ ରହିଥିବ, ଏବଂ ଯେତେବେଳେ ଏହି ମଣ୍ଡଳୀର ଶକ୍ତି ବୃଦ୍ଧି ପ୍ରାପ୍ତ ହେବ, ଏହା ତାର ଭାଇମାନଙ୍କୁ ନେଇକରି ଆସିବ, ସେହି ମଣ୍ଡଳୀର ଶକ୍ତି ବଢିବ, ତାର ଭାଇମାନଙ୍କୁ ନେଇ ଆସିବ, ସେହି ମଣ୍ଡଳୀର ଶକ୍ତି ଅନ୍ୟ ଭାଇମାନଙ୍କୁ ନେଇକରି ଆସିବ। ତାପରେ ସେଠାରେ ଏକ ସାଧାରଣ ପୁନରୁତ୍ଥାନ ହେବ, ଏବଂ ଆମେ ଏହାର ଅପେକ୍ଷା କରୁଅଛୁ। ତେବେ ଭୁଲନ୍ତୁ ନାହିଁ, ପ୍ରାର୍ଥନା କାର୍ଡ ଗୁଡ଼ିକ ସକାଳ 8:00-8:30 ପର୍ଯ୍ୟନ୍ତ। ତାପରେ ମୁଁ ସେହି ଲୋକମାନଙ୍କୁ ପଚାରେ ଯେଉଁମାନେ କି ଭିତରକୁ ଆସି ଯାଇଥାନ୍ତି, ତେବେ କାର୍ଡ ଗୁଡ଼ିକୁ ଦେବା ବନ୍ଦ କରିଦେଇ ପଛକୁ ଯାଇ ନିଜ ନିଜର ସ୍ଥାନରେ ବସିଯାଆନ୍ତୁ, ବୁଝିଲେ? କାରଣ ସେମାନେ ବୋଧହୁଏ ସେହି ସମୟ ପର୍ଯ୍ୟନ୍ତ ଯେକୌଣସି ଉପାୟରେ ସେଗୁଡ଼ିକୁ ଦେଇ ସାରିଥିବେ, କିମ୍ବା ଆମେମାନେ ସେଥିରୁ ଯେତେ ପାରିବା ଟାଣିନେବା। ପିଲାମାନେ ଉଠିବେ, ଠିକ ଆପଣଙ୍କ ସମ୍ମୁଖରେ ସମସ୍ତ କାର୍ଡ ଗୁଡ଼ିକୁ ମିଶାଇବେ। ତାପରେ ଯଦି ଆପଣ ଗୋଟିଏ ଚାହାନ୍ତି, କିମ୍ବା ସେହିପରି ଆଉ ଅଧିକ କିଛି, ତାପରେ ଯେତେବେଳେ ମୁଁ ଭିତରକୁ ଆସିବି, ମୁଁ କେବଳ ପ୍ରଭୁ ଯେଉଁଠାରୁ କହିବେ ଡାକ, ଏବଂ ଯଦି ସେ କହିବେ ଆଦୌ ଡାକ ନାହିଁ, ମୁଁ ସେମାନଙ୍କୁ ଆଦୌ ଡାକିବି ନାହିଁ, ବୁଝିଲେ? ତେବେ ତା ଯାହା କିଛି ବି ହେବ, ଏବଂ ମୁଁ ସେହି ସେବା କାର୍ଯ୍ୟଟି ଯାହା ବି ହେଉ ପ୍ରାୟ କ୍ଷୀଣ ହେବାକୁ ଯାଉଅଛି। ସେଠାରେ କିଛି ଗୋଟାଏ ମହାନ ବିଷୟ ଆସୁଅଛି, ମନେ ରଖନ୍ତୁ ତାହା ହିଁ ଅଟେ ଯେଉଁଠାରେ କି ପ୍ରତ୍ୟେକ ଥର ତାହା ଏହି ମଞ୍ଚ କିମ୍ବା ଏହି ପ୍ରଚାର ମଞ୍ଚରୁ କୁହାଯାଇଛି ଏବଂ ତାହା ଏପର୍ଯ୍ୟନ୍ତ ବିଫଳ ହୋଇନାହିଁ। ଆପଣଙ୍କର ସେହି ହାତ ବିଷୟରେ ସେବା କାର୍ଯ୍ୟ ମନେ ଅଛି କି? ଦେଖନ୍ତୁ ତାହା କ'ଣ କଲା, ହୃଦୟର ଚିନ୍ତା ଗୁଡିକ ଦେଖନ୍ତୁ ତାହା କ'ଣ କଲା। ତେବେ ଏହାକୁ ଦେଖନ୍ତୁ, ବାକ୍ୟ କୁହନ୍ତୁ ଏବଂ ଦେଖନ୍ତୁ ଯେ ତାହା କ'ଣ କରେ। ବୁଝିଲେ, ମୁଁ ଆପଣମାନଙ୍କୁ ଅନେକ ବର୍ଷ ପୂର୍ବରୁ କହିଥିଲି, ସେହି ମଣ୍ଡଳୀ ମୁଁ ଆରାଧନାଳୟ ସହିତ କଥାବାର୍ତ୍ତା କରୁଛି। ଅନେକ ବର୍ଷ ପୂର୍ବେ, 3 କିମ୍ବା 4 ବର୍ଷ ପୂର୍ବେ କିଛି ଗୋଟାଏ ବିଷୟ ହେବାକୁ ଯାଉଥିଲା। ଏହା ଘଟିବାକୁ ସ୍ଥିର ହେଉଅଛି ଏବଂ ଏଠାରେ ତାହା ବର୍ତ୍ତମାନ ଘଟିବା ଉପରେ ଅଟେ। ଏହା ଘଟିବା ପାଇଁ ପ୍ରସ୍ତୁତ ହେଉଅଛି। ତେବେ ଆମେ ସେଥିପାଇଁ କୃତଜ୍ଞ ଅଟୁ। ଓହ, ଆମେ କେତେ ଧନ୍ୟବାଦୀ ଅଟୁ, ଅତ୍ୟନ୍ତ ଖୁସି। ତେବେ ଆମେ ଏଠାରେ କିଛି କଠିନ ପ୍ରଶ୍ନଗୁଡ଼ିକୁ ପାଇଅଛୁ ଏବଂ ଆମେ ଠିକ୍ ସେଗୁଡ଼ିକ ଭିତରକୁ ଯିବାକୁ ଚାହୁଁ। କେହି ଜଣେ ମୋ ପାଖରେ ଥିବା ଏହି ସମସ୍ତ ପୁସ୍ତକ ଗୁଡ଼ିକୁ ଦେଖିଲେ ମୁଁ କହିଲି, ତେବେ ଜଣେ ପ୍ରଖର ବ୍ୟକ୍ତି କେବଳ ଗୋଟିଏ ଆବଶ୍ୟକ କରେ, କିନ୍ତୁ ମୁଁ ଜଣେ ପ୍ରଖର ବ୍ୟକ୍ତି ନୁହେଁ। ମତେ ତ ଦେଖିବା ପାଇଁ ସେଗୁଡ଼ିକ ମଧ୍ୟରୁ ଅନେକ ଦରକାର ଥାଏ। ତେବେ ଏହା ହେଉଛି ଡାଇଲଗ ଏବଂ ଏହା ଏକ ବାଇବେଲ ଏବଂ ଏହା ଏକ କଙ୍କଡାନ୍ସ ଅଟେ। ତେଣୁ ଏହା ଏକ ଆମେ କେବଳ ପ୍ରଭୁଙ୍କ ଠାରେ ନିବେଦନ କରିବାକୁ ଯାଉଅଛୁ ଯେ ସେ ଠିକ୍ ତାହାଙ୍କର ଈଶ୍ୱରୀୟ ଇଚ୍ଛା ଏବଂ ତାହାଙ୍କର ବାକ୍ୟ ଅନୁଯାୟୀ ଆମକୁ ସାହାଯ୍ୟ କରିବେ ଓ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବା ପାଇଁ ଆମକୁ ଦିଗ୍ଦର୍ଶନ କରିବେ। ତେଣୁ ବର୍ତ୍ତମାନ ଆସନ୍ତୁ ଗୋଟିଏ କ୍ଷଣ ପ୍ରାର୍ଥନା ପାଇଁ ନିଜର ମସ୍ତକ ଗୁଡ଼ିକୁ ନତ କରିବା। ପ୍ରଭୁ, ଏହି ବିଗତ 3 ରାତିରେ ତୁମେ ଆମ ପାଇଁ ଯାହା କରିଅଛ ତା ନିମନ୍ତେ ଠିକ୍ ଆମ ହୃଦୟର ଗଭୀରତାରୁ ଆମେ ତୁମଠାରେ କୃତଜ୍ଞ ଅଟୁ। ଓ ସେହି ସେବକମାନଙ୍କୁ ପଶ୍ଚାତରେ ସେହି କୋଠରୀରେ ସାକ୍ଷାତ କରିବା ଏବଂ ହାତ ମିଶାଉଥିବାର ଦେଖିବା ଏବଂ ନୂତନୀକୃତ ବିଶ୍ୱାସ ଏବଂ ଏକ ନୂତନ ପଦକ୍ଷେପ ନେବାର ଦେଖିବା, ଫୋନରେ ଡାକରା ଦେବା ଏବଂ ଆମର ହୃଦୟ ଗୁଡିକ ପ୍ରଫୁଲ୍ଲିତ ହେଉଅଛି ଏବଂ ଲୋକମାନେ ତୁମର ବାକ୍ୟକୁ ଏହା ଦେଖିବା ପରେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରୁଛନ୍ତି ଯେ ଏହା କହିଥାଏ ଯେ କିପରି ଭାବରେ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ କ୍ରମେ ତୁମର ପବିତ୍ର ଆତ୍ମାଙ୍କୁ ଗ୍ରହଣ କରାଯିବାକୁ ଅଛି। ପ୍ରଭୁ, ତାହା ପାଇଁ ଆମେ ଅତ୍ୟଧିକ ଧନ୍ୟବାଦୀ ଅଟୁ। ତୁମେ ଆମ ପାଇଁ ଜିନିଷ ଗୁଡିକୁ ଏତେ ସରଳ କରିଦେଇଥାଅ କାରଣ ଆମେ ସରଳ ଲୋକ ଅଟୁ ଏବଂ ଆମେ ପ୍ରାର୍ଥନା କରୁଅଛୁ ହେ ପରମେଶ୍ୱର ଯେ ତୁମେ ଆମମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସର୍ବଦା ନିଜକୁ ସରଳ କରିବାକୁ ଦେବ, କାରଣ ଏହା ସେହି ଲୋକମାନେ ହିଁ ଅଟନ୍ତି ଯିଏକି ଆପଣଙ୍କୁ ନମ୍ର କରନ୍ତି ଯେ ସେ ଉନ୍ନତ କରାଯିବେ। ଏବଂ ଜଗତର ଜ୍ଞାନ ପରମେଶ୍ୱରଙ୍କ ପାଇଁ ମୂର୍ଖତା ଅଟେ ଯେ ଏହା ପରମେଶ୍ୱରଙ୍କୁ ପ୍ରସନ୍ନ କଲା ଯେ ସେ ପ୍ରଚାରର ମୂର୍ଖତା ଦ୍ୱାରା ବିନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଉଦ୍ଧାର କରନ୍ତି। ଏବଂ ବର୍ତ୍ତମାନ ହେ ପିତା, ଏଠାରେ ମୋ ପାଖରେ ଅନେକ ପ୍ରଶ୍ନ ଗୁଡିକ ଅଛି ଯାହାକି ନିଷ୍ଠାପର ହୃଦୟରୁ ପଚରା ଯାଇଅଛି, ଯେଉଁମାନେ କି ଚିନ୍ତିତ ଅଟନ୍ତି ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ଭୁଲ ଉତ୍ତର ଦିଆଗଲେ ତାହା ସେହି ବ୍ୟକ୍ତିଙ୍କୁ ଭୁଲ ମାର୍ଗକୁ ନେଇଯାଇପାରେ। ସେମାନଙ୍କର ସେହି ପ୍ରଶ୍ନ ଉପରେ ଭୁଲ ପ୍ରକାଶ ପକାଇବା ଯେଉଁ ପ୍ରଶ୍ନ କି ସେମାନଙ୍କୁ ବ୍ୟଥିତ କରୁଅଛି। ତେଣୁକରି ହେ ପ୍ରଭୁ ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ଯେ ତୁମର ପବିତ୍ର ଆତ୍ମା ଆମ ଉପରେ ବିଚରଣ କରିବ ଏବଂ ଏହି ବିଷୟ ସବୁକୁ ପ୍ରକାଶ କରିବ, କାରଣ ଏହା ଶାସ୍ତ୍ରରେ ଲେଖା ହୋଇଛି, ମାଗ ଓ ତୁମକୁ ଦିଆଯିବ, ଆଉ ଖୋଜ ପୁଣି ତୁମେ ତାହା ପାଇବ, ଆଘାତ କର ଏବଂ ତାହା ତୁମ ପାଇଁ ଖୋଲି ଦିଆଯିବ। ଏବଂ ପ୍ରଭୁ, ତାହା ହିଁ ଅଟେ ଯାହାକି ଆମେମାନେ ବର୍ତ୍ତମାନ କରୁଅଛୁ, ତୁମର ଦୟା ଦ୍ୱାରରେ ଆଘାତ କରୁଅଛୁ, ତୁମର ଈଶ୍ୱରୀୟ ନ୍ୟାୟର ଛାୟାରେ ଠିଆ ହୋଇ ଆମେ ପରମେଶ୍ୱରଙ୍କ ଖ୍ରୀଷ୍ଟଙ୍କ ରକ୍ତ ଏବଂ ପବିତ୍ର ଆତ୍ମାଙ୍କ ପାଇଁ ନିବେଦନ କରୁଅଛୁ। ଏବଂ ଆମେ ଆଜି ରାତିରେ ଏଇଥିପାଇଁ ଆସୁନାହୁଁ ଯେ ଆମେ ପବିତ୍ର ଆତ୍ମାଙ୍କ ଉପରେ ପ୍ରଚାରର ସେହି 3 ରାତିକୁ ଶେଷ କରୁ। ଆମେ ତ ଅତ୍ୟନ୍ତ ଗଭୀର ସମ୍ମାନ ଏବଂ ନିଷ୍ଠାପରତା ସହିତ ଆସୁଅଛୁ। ଆମେ ଏହିପରି ଆସୁଅଛୁ ଯେପରିକି ଏହା ସେହି ଶେଷ ରାତି ଅଟେ ଯାହାକି ଆମେ କେବେ ପୃଥିବୀରେ ରହିବୁ। ଆମେ ଏହା ବିଶ୍ୱାସ କରୁଥିବା ସହ ଆସୁଅଛୁ ଯେ ତୁମେ ଆମର ପ୍ରାର୍ଥନା ଗୁଡିକୁ ଉତ୍ତର ଦେବ। ଏବଂ ପ୍ରଭୁ, ଆମେ ନିବେଦନ କରୁଅଛୁ ଯେ ତୁମେ ବର୍ତ୍ତମାନ ତୁମର ଅନନ୍ତ ଜୀବନ ସହିତ ଆମକୁ ସନ୍ତୁଷ୍ଟ କରିବ ଏବଂ ତୁମ ବାକ୍ୟର ଉତ୍ତରରେ ହେ ପରମେଶ୍ୱର, ଏହା ହେଉ ଯେ ପବିତ୍ର ଆତ୍ମା, ଯେପରିକି ଆମେ ଏହା ପାଇଲୁ ଯେ ଏହା ତୁମେ ହିଁ ଆମ ମଧ୍ୟରେ ଅଟ। ଆମେ ପ୍ରାର୍ଥନା କରୁଅଛୁ ଯେ ସେ ଆଜି ରାତିରେ ଆମକୁ ତାହା ପ୍ରକାଶ କରିବେ ଯାହା ଆମେ ଇଚ୍ଛା କରୁ, ଏବଂ ଆମେ କେବଳ ଏହା ଇଚ୍ଛା କରୁଅଛୁ ଯେ ଆମର ପ୍ରାଣଗୁଡିକ ବିଶ୍ରାମରେ ଏବଂ ଆମର ମନଗୁଡିକ ଶାନ୍ତିରେ ରହିପାରୁ।
ଏବଂ ପରମେଶ୍ୱରଙ୍କ ଉପରେ ଆଗକୁ ବଢ଼ି ସେ ପ୍ରତିଜ୍ଞା କରିଥିବା ଆଶୀର୍ବାଦଗୁଡ଼ିକୁ ଦାବି କରିବାର ବିଶ୍ୱାସ ରଖିପାରୁ। ଆମେ ଯୀଶୁଙ୍କ ନାମରେ ଏହାକୁ ମାଗୁଅଛୁ, ଆମେନ। ତେବେ ମୋ ପାଖରେ ସେହି ସମସ୍ତ ପ୍ରଶ୍ନଗୁଡ଼ିକ ଅଛି ଯାହାକି ମୋତେ ଦିଆଯାଇଅଛି, ଗୋଟିଏ ବ୍ୟତୀତ। ଏବଂ ମୁଁ ସାନ ଭାଇ ମାର୍ଟିନ୍ଙ୍କୁ ଉତ୍ତର ଦେଲି, ଯିଏକି ଗତ ରାତି ମୋତେ ଏକ ପ୍ରଶ୍ନ ପଚାରିଥିଲେ, କେବଳ ଗୋଟିଏ। ଗତକାଲି ରାତି ଏଠାରେ ଅନେକ ଥିଲେ, ମାତ୍ର ତାହା ପ୍ରାର୍ଥନା ଅନୁରୋଧଗୁଡ଼ିକ ଥିଲା। ଏବଂ ଭାଇ ମାର୍ଟିନ୍ ମୋତେ ଯୋହନ 3:16 କିମ୍ବା ଯୋହନ 3 ବିଷୟରେ ପ୍ରଶ୍ନ ପଚାରିଥିଲେ। ମୁଁ ବିଶ୍ୱାସ କରେ ତାହା ବିଷୟରେ, ଯଦି କୌଣସି ବ୍ୟକ୍ତି ଜଳ ଏବଂ ଆତ୍ମା ଦ୍ୱାରା ଜନ୍ମ ନ ହୁଏ, ସେ ରାଜ୍ୟ ଦେଖିପାରିବ ନାହିଁ। ଏବଂ ଏହାକୁ ଏକ ଟେପ୍ ସହିତ ତୁଳନା କରିଥିଲି ଯାହା ମୁଁ ଏବ୍ରି ଉପରେ କହିଥିଲି। ଏବଂ ମୁଁ ଗତ ସନ୍ଧ୍ୟାରେ ଏଠାରେ ପଛକୋଠରୀରେ ତାଙ୍କୁ ଭେଟିଥିଲି, ଏବଂ ମୁଁ ତାଙ୍କୁ ଉତ୍ତର ଦେବାର ସୁଯୋଗ ପାଇବା ପୂର୍ବରୁ ଏବଂ ତାପରେ ମୁଁ ସେଠାରେ ସେହି ବିଷୟ ଉପରେ କରିଥିଲି। ତେବେ ଏଠାରେ ଏପରି କେହି ଅଛନ୍ତି କି ଯିଏକି ଗତ ରାତି ଏଠାରେ ନଥିଲେ? ଆସନ୍ତୁ ଆପଣମାନଙ୍କର ହାତ ଗୁଡ଼ିକୁ ଦେଖିବା, ଯେଉଁମାନେ କି ଗତ ରାତି ଏଠାରେ ନଥିଲେ। ଓହ, ଆମେ ନିଶ୍ଚିତରେ ଏହା ଇଚ୍ଛା କରୁ ଯେ ଆପଣ ଆମ ସହିତ ରହିଥାନ୍ତେ। ଆମର ଏପରି ଏକ ମହିମାମୟ ସମୟ ରହିଥିଲା। ପବିତ୍ର ଆତ୍ମା, ମୁଁ ହୁଏତ ମାତ୍ର ଗୋଟିଏ ମିନିଟ୍ ପାଇଁ ଏହା ବ୍ୟତୀତ କରିବ ନାହିଁ, ଏହା ଟେପ୍ ହୋଇଛି। ଏବଂ ଯଦି କୌଣସି ସେବକ ହୁଅନ୍ତି କିମ୍ବା କୌଣସି ବ୍ୟକ୍ତି ସେଥିରେ ଅସହମତ ହୁଅନ୍ତି ଯାହା ମୁଁ ବର୍ତ୍ତମାନ କହିବାକୁ ସ୍ଥିର କରୁଅଛି, କିମ୍ବା ଏପରିକି ପ୍ରଶ୍ନଗୁଡ଼ିକରେ ମଧ୍ୟ ମୁଁ ପଚାରେ ଯେ ହେ ଭାଇ, ଆପଣ ଏହାକୁ ବିଚିତ୍ର ବୋଲି ଭାବିବେ ନାହିଁ, ବରଂ ତାହା ମନେ ରଖନ୍ତୁ ଯେ ଏହି ଟେପ୍ ଆମର ଏଠାରେ ଆରାଧନାଳୟରେ ତିଆରି ହେଉଅଛି। ଆମେ ଆମର ଲୋକମାନଙ୍କୁ ଶିକ୍ଷା ଦେଉଅଛୁ। ବିଭିନ୍ନ ବିଶ୍ୱାସ ମତର ଅନେକ ସେବକଗଣ ଚାରିଆଡ଼େ ବସିଛନ୍ତି, ଏବଂ ମୁଁ ପୁନର୍ବାର ସେହି ବିଷୟ ମଧ୍ୟକୁ ଯିବାକୁ ଚାହିଁବି, କାରଣ ଆମର ସେଠାରେ କିଛି ଲୋକମାନେ ଅଛନ୍ତି ଯେଉଁମାନେ କି ଗତ ରାତି ଭିତରକୁ ପ୍ରବେଶ କରିପାରିନଥିଲେ, ଯେଉଁମାନଙ୍କୁ ଆଜି ରାତି ମୁଁ ଭିତରେ ଥିବାର ଦେଖେ। ଏବଂ ଯଦି ଆପଣ ଏହାର ଅନୁମତି ଦେବେ, ମୁଁ କେବଳ ଗୋଟିଏ କ୍ଷଣ ପାଇଁ ତାହା ଦେଇ ଯିବାକୁ ଚାହେଁ ଯାହା ଗତ ସନ୍ଧ୍ୟାରେ ମୁଁ କହିଥିଲି, ଆଉ ତାହା ପେଣ୍ଟିକଷ୍ଟ ବିଷୟରେ ଥିଲା, ପବିତ୍ର ଆତ୍ମା ପାଇବା ବିଷୟ ଉପରେ ଥିଲା। ତେବେ ଗ୍ରୀକ୍ ଅନୁବାଦର ଏମ୍ଫାଟିକ୍ ଡାଇଗ୍ଲଟରୁ ପାଠ କରିବାରେ ଯେଉଁଠାରେ ମୁଁ ଗତ ସନ୍ଧ୍ୟାରେ ଥିଲି, ଯାହାକି ବର୍ତ୍ତମାନ ମୋ ସମ୍ମୁଖରେ ଖୋଲା ଅଛି, ତାହା ଗ୍ରୀକ୍ ଭାଷାରୁ ଇଂରାଜୀକୁ ମୂଳ ଅନୁବାଦ ଅଟେ। ଏହା ଅନ୍ୟ ଅନୁବାଦକମାନଙ୍କ ମାଧ୍ୟମ ଦେଇ ଏବଂ ଅନ୍ୟାନ୍ୟ ସଂସ୍କରଣ ଦେଇ ଯାଏ ନାହିଁ, ଏହା ସିଧାସଳଖ ଠିକ୍ ଗ୍ରୀକ୍ ଭାଷାରୁ ଇଂରାଜୀ ଅଟେ। ତେବେ ଇଂରାଜୀ ଶବ୍ଦଗୁଡ଼ିକ ଅନେକ ଥର ସେମାନଙ୍କର ଏପରି ଅର୍ଥଗୁଡ଼ିକ ଥାଏ, ଯେପରିକି ମୁଁ ବର୍ତ୍ତମାନ କହିବି ବୋର୍ଡ, ସେହି ଶବ୍ଦ ବୋର୍ଡକୁ ନିଅନ୍ତୁ, ଆପଣ କହିବେ ତେବେ ତାର ଅର୍ଥ ହେଲା ଯେ ଆମେ ତାଙ୍କୁ ବୋରିଂ ବା ବିରକ୍ତ କରୁଅଛୁ, ନା ଓ ସେ ତାଙ୍କର ବୋର୍ଡ ବା ଆଗମନ ପାଇଁ ମୂଲ୍ୟ ଦେଲେ, ନା ତେବେ ସେ ଏହା ଘର ପାର୍ଶ୍ୱରେ ଏକ ବୋର୍ଡ ବା ପଟା ଅଟେ, ତେବେ ବୁଝିଲେ, କିମ୍ବା ସେଗୁଡ଼ିକ ମଧ୍ୟରୁ କୌଣସିଟି ସେଠାରେ 4 କିମ୍ବା 5 ଭିନ୍ନ ଶବ୍ଦ ବ୍ୟବହାର କରାଯାଇପାରେ। ଆପଣଙ୍କୁ ତ ବାକ୍ୟ ନିର୍ମାଣ କରିବାକୁ ଅଛି, ସେହି ଶବ୍ଦ ସି କୁ ନିଅନ୍ତୁ। ସିର ଅର୍ଥ ବୁଝିବା, ଇଂରାଜୀରେ ସି ବା ସମୁଦ୍ରର ଅର୍ଥ ଜଳରାଶି, ସିର ଅର୍ଥ ଦେଖିବା, ବୁଝିଲେ। ମାତ୍ର ଏହି ଅନୁବାଦ ଗୁଡ଼ିକ ଉପରେ ଏଠାରେ ବ୍ୟବହୃତ ଶବ୍ଦ ଯାହା ବିଷୟରେ ଗତ ରାତି ମୁଁ ପ୍ରେରିତ ତାର ଦ୍ୱିତୀୟ ପର୍ବରେ କହିଥିଲି, ଯେଉଁଠାରେ କି ଏହା କୁହେ ସେମାନଙ୍କ ଉପରେ ଅଗ୍ନି ଜିହ୍ୱା ବିତରିତ ହେଲା। ତେବେ ମୁଁ କେବଳ ଅଳ୍ପ କିଛି କ୍ଷଣ ପଛକୁ ଫେରିଯିବାକୁ ଚାହିଁବି, କଣ ଆପଣମାନେ କେବଳ ଅଳ୍ପ କିଛି କ୍ଷଣ ପାଇଁ ଏହା ପୂର୍ବେ କି ଆମେମାନେ ଆଗକୁ ଯାଉ ଦୟାକରି ଏହାକୁ ସମୀକ୍ଷା କରିବାକୁ ଚାହିଁବେ କି? ତେବେ ଆପଣମାନେ ନିଜର କିଙ୍ଗ ଜେମ୍ସ କିମ୍ବା ଆପଣ ଯେଉଁ ଅନୁବାଦରୁ ପାଠ କରୁଛନ୍ତି ଓଲଟାନ୍ତୁ, ଏବଂ ମୁଁ ଏହାକୁ ପାଠ କରିବାକୁ ଚାହେଁ। ଆଉ ତେବେ ଧ୍ୟାନ ସହକାରେ ଶୁଣନ୍ତୁ, ଭୁଲ ବୁଝନ୍ତୁ ନାହିଁ। ଆଜି ଅନେକ ଏପରିକି ମୋ ଭଉଣୀ ସେମାନଙ୍କ ମଧ୍ୟରୁ ଅନେକ ଡାକିଲେ, କହିଲେ ଶ୍ରୀମତୀ ମର୍ଗାନ, ସେମାନଙ୍କ ମଧ୍ୟରୁ ଅନେକ ଗତ ସନ୍ଧ୍ୟାରେ ଥିଲେ। ଶ୍ରୀମତୀ ମର୍ଗାନ ଆମର ଜଣେ ଅନ୍ୟତମ ଭଉଣୀମାନଙ୍କ ମଧ୍ୟରୁ ଯାହାଙ୍କୁ ଛାଡ଼ି ଦିଆଯାଇଥିଲା, ଏବଂ ତାଙ୍କର ନାମ 16-17 ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଲୁଇସ୍ ଭିଲେର ମୃତ ତାଲିକାରେ ଥିଲା। ମୁଁ ଭାବୁଛି ଯେ ସେ ଆଜି ରାତି ଏଠାରେ ପୁଣି ଥରେ ବସିଛନ୍ତି। ସେ ଶୁଣିପାରୁନଥିଲେ, ସେ କହିଲେ, କାରଣ ମୁଁ ସିଧାସଳଖ ମାଇକ୍ରୋଫୋନ୍ରେ କଥା କହୁଥିଲି, ଏବଂ ସେମାନଙ୍କ ସକାଶୁ ମୁଁ ଗୋଟିଏ କ୍ଷଣ ପାଇଁ
ଏହାକୁ ପୁନରାବୃତ୍ତି କରିବାକୁ ଚାହେଁ। ତେବେ ମୁଁ ପ୍ରେରିତ ଦୁଇର ଶାସ୍ତ୍ରରୁ ପାଠ କରୁଛି। ପେଣ୍ଟିକଷ୍ଟ ଦିବସ ଉପସ୍ଥିତ ହୁଅନ୍ତେ ସମସ୍ତେ ଏକ ସ୍ଥାନରେ ସମବେତ ଥିଲେ। ତେବେ ମୁଁ ତାହାକୁ ଏକମତ ଅପେକ୍ଷା ଅଧିକ ପସନ୍ଦ କରେ, କାରଣ ଆପଣ ଯେକୌଣସି ବିଷୟ ଉପରେ ଏକମତ ହୋଇପାରିବେ, ମାତ୍ର ଏଠାରେ ସେମାନେ ସମବେତ ଥିଲେ, ଏକ ସ୍ଥାନରେ ସମବେତ ଥିଲେ। ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି ଯେଉଁ ଗୃହରେ ସେମାନେ ବସିଥିଲେ ସେହି ଗୃହର ସର୍ବତ୍ର ବ୍ୟାପିଗଲା। ଆଣ୍ଠୁମାଡ଼ି ନୁହେଁ, ପ୍ରାର୍ଥନା କରୁଥିବା ନୁହେଁ, କିନ୍ତୁ ବସିଥିଲେ। ବିଭାଜିତ ଜିହ୍ୱାଗୁଡିକ ବିଭାଜିତ ଅର୍ଥ ବିଭକ୍ତ ଜିହ୍ୱାଗୁଡିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ଅଗ୍ନି ସଦୃଶ ଏବଂ ଗୋଟି ଗୋଟି ଏକ ବଚନ ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା ଏବଂ ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ପୁଣି ସଂଯୋଗ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ପୁଣି ଆତ୍ମା ସେମାନଙ୍କୁ ଯେପରି କହିବାକୁ ଶକ୍ତି ଦେଲେ ତଦନୁସାରେ ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ। ଏହି ସମୟରେ ଆକାଶର ନିମ୍ନସ୍ଥିତ ପ୍ରତ୍ୟେକ ଜାତିରୁ ଆଗତ ହୋଇ ଜେରୁସାଲମରେ ବାସ କରୁଥିବା ଭକ୍ତ ଯେହୁଦୀମାନେ ସେ ପାଖରେ ଥିଲେ। ଏହି ଶବ୍ଦ ହୁଅନ୍ତେ ବହୁ ଜନତା ଏକତ୍ର ହୋଇ ପ୍ରତ୍ୟେକ ଜଣ ଆପଣା ଆପଣା ଭାଷାରେ ସେମାନଙ୍କୁ କଥା କହୁଥିବା ଶୁଣିବାରୁ ହତବୁଦ୍ଧି ହେଲେ। ତେବେ ଧ୍ୟାନ ଦିଅନ୍ତୁ, ଯେତେବେଳେ ଅଗ୍ନି ଆସିଲା ତାହା ଜିହ୍ୱା ଗୁଡିକ ଥିଲା, ଯେତେବେଳେ ସେମାନେ କଥାବାର୍ତ୍ତା କରୁଥିଲେ ଏହା ଭାଷା ଥିଲା। ବର୍ତ୍ତମାନ ଜିହ୍ୱା ଏବଂ ଭାଷା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି। ଆମ ପାଇଁ ଏହା ସବୁ ସମାନ ଅଟେ, କିନ୍ତୁ ଗ୍ରୀକ୍ ଭାଷାରେ ଜିହ୍ୱା ଅର୍ଥ ଏହା ଅଟେ, କାନ ହେଉଛି ଏହା, ବୁଝିଲେ? ତାହାର ଅର୍ଥ ଏକ ଭାଷା ନୁହେଁ, ଏହାର ଅର୍ଥ ହେଉଛି ଆପଣଙ୍କ ଶରୀରର ଏକ ଅଙ୍ଗ, ଯାହାକି ଏକ ଜିହ୍ୱା ଅଟେ। ଯଦି ଆପଣ ଧ୍ୟାନ ଦେବେ, ତେବେ ଏହାର ଅନୁବାଦ ହେଉଛି ଅଗ୍ନିର ଜିହ୍ୱା, ଯାହାର ଅର୍ଥ ହେଲା ଜିହ୍ୱା ପରି, ଠିକ ଯେପରିକି ଏକ ଅଗ୍ନିର ଲାଳ ଅଗ୍ନିର ଏକ ଲମ୍ବା ହୁଡ଼ାଟିଏ। ତେବେ ବର୍ତ୍ତମାନ ଗୁରୁତ୍ୱକୁ ଦେଖନ୍ତୁ, ଏବଂ ବର୍ତ୍ତମାନ ସେହି ସ୍ଥାନଗୁଡ଼ିକ ମଧ୍ୟରୁ ପ୍ରତ୍ୟେକ ଏହାକୁ ଭୁଲନ୍ତୁ ନାହିଁ। ତେବେ ଆମେ ଆଜି ରାତିରେ ଏକ ଅଳ୍ପ ଟିକେ ନାଟକ ଦେବାକୁ ଯାଉଅଛୁ, ଏବଂ ମୁଁ ଏହାକୁ ଆପଣଙ୍କ ଉପରେ ଛାଡ଼ିଦେବାକୁ ଯାଉଅଛି। ତେବେ ମନେ ରଖନ୍ତୁ, ଯଦି କୌଣସି ବିଷୟ ବିପରୀତାର୍ଥକ ଅଟେ ତାହା ଆପଣଙ୍କ ଉପରେ ନିର୍ଭର କରେ, କିନ୍ତୁ ଏକମାତ୍ର ଉପାୟ ଯେ କୌଣସି ବ୍ୟକ୍ତି ପରମେଶ୍ୱରଙ୍କ ଠାରୁ କିଛି ପାଇପାରିବେ ତାହା ହେଉଛି ବିଶ୍ୱାସ ଦ୍ୱାରା। ଏବଂ ଏହା ପୂର୍ବରୁ କି ଆପଣ ମୁଁ ଯାହା କରୁଅଛି ମୋତେ ତାହା ବିଷୟରେ ଜାଣିବାକୁ ଅଛି, ଏହା ପୂର୍ବେ କି ମୋର ତାହା ଉପରେ ବିଶ୍ୱାସ ହୋଇପାରେ ଯାହା ମୁଁ କରୁଅଛି? ଆପଣ ନିଜର ପତ୍ନୀଙ୍କୁ କାହିଁକି ବିବାହ କରିବେ? ତାଙ୍କ ଉପରେ ଆପଣଙ୍କର ବିଶ୍ୱାସ ରହିଥିଲା, ଆପଣ ତାଙ୍କୁ ପରୀକ୍ଷା କରିଥିଲେ, ତାଙ୍କୁ ଲକ୍ଷ୍ୟ କରିଥିଲେ, ସେ କେଉଁଠାରୁ ଆସିଛନ୍ତି, ସେ କିଏ ଅଟନ୍ତି ତାହା ଦେଖିଥିଲେ। ପରମେଶ୍ୱରଙ୍କ ସହିତ ଶାସ୍ତ୍ର ସହିତ ସେହି ପ୍ରକାର ହିଁ ଅଟେ, ତାହା ହିଁ ଅଟେ ଯାହାକି ଏହି ଦର୍ଶନ ଗୁଡିକୁ, ଏହି ଅଗ୍ନିସ୍ତମ୍ଭକୁ, ଏହି ସମସ୍ତ ବିଷୟ ଗୁଡିକୁ ନିର୍ମାଣ କରିଥାଏ, କାରଣ ପରମେଶ୍ୱର ଏହାର ପ୍ରତିଜ୍ଞା କରିଥିଲେ। ପରମେଶ୍ୱର ଏହା କହିଥିଲେ, ମୁଁ ତାହାଙ୍କୁ ତାଙ୍କ ବାକ୍ୟ ଦ୍ୱାରା ପରୀକ୍ଷା କରିଛି ଏବଂ ଜାଣିଛି ଯେ ଏହା ସତ୍ୟ ଅଟେ, ଏବଂ ଆପଣ ତାହାଙ୍କର ବାକ୍ୟ ଅନୁସରଣ କରନ୍ତି। ତାପରେ ଯଦି ସେଠାରେ କୌଣସି ସ୍ଥାନରେ ଟିକିଏ ଦ୍ୱନ୍ଦ୍ୱ ଥାଏ, ତେବେ କୌଣସି ସ୍ଥାନରେ କିଛି ଗୋଟାଏ ଭୁଲ ଅଛି, କାରଣ ପରମେଶ୍ୱର, ଶୁଣନ୍ତୁ, ପରମେଶ୍ୱର କେବେ ହେଲେ ନିଜ ଇଚ୍ଛାରୁ କରିନାହାନ୍ତି, କିମ୍ବା କେବେ ହେଲେ ନିଜର ଇଚ୍ଛାକୁ କରିବେ ନାହିଁ, କିମ୍ବା ତାହାଙ୍କର ନିଜ ନିୟମ ବିରୁଦ୍ଧରେ କାର୍ଯ୍ୟ କରିବେ ନାହିଁ। ଶୀତ ଗ୍ରୀଷ୍ମରେ ଆସିବ ନାହିଁ ଏବଂ ଗ୍ରୀଷ୍ମ ଶୀତରେ ଆସିବ ନାହିଁ। ପତ୍ରଗୁଡିକ ବସନ୍ତ ସମୟରେ ଝଡ଼ିବ ନାହିଁ ଏବଂ ପତ୍ରଗୁଡିକ ଝଡ଼ ସମୟରେ ପୁନର୍ବାର ଆସିବ ନାହିଁ। ଆପଣ ଏହାକୁ ସେପରି କରିପାରନ୍ତି ନାହିଁ, ଯେପରିକି ଗତ ରାତି ମୁଁ ଉତ୍ସୃତ କୂଅ ବିଷୟରେ କହିଥିଲି, ଯାହାକି ଆପଣଙ୍କର ଫସଲକୁ ଜଳ ଦେଇଥାଏ। କିମ୍ବା ଯଦି ଆପଣ ଏଠାରେ ଏକ କ୍ଷେତ୍ରର ମଝିରେ ଛିଡ଼ା ହୋଇଛନ୍ତି ଏବଂ ଏହା କଳା ଅନ୍ଧକାର ଅଟେ, ଏବଂ ଆପଣ କୁହନ୍ତି, ହେ ମହାନ ବିଦ୍ୟୁତ ଶକ୍ତି, ମୁଁ ଜାଣେ ଯେ ତୁମେ କ୍ଷେତ୍ରରେ ଅଛ, ତେବେ ମୁଁ ହଜିଯାଇଅଛି, ମୁଁ ଜାଣେ ନାହିଁ ଯେ ମୁଁ କେଉଁଠାକୁ ଯାଉଅଛି, ଆଲୋକ ଦିଅ, ତେଣୁ ମୁଁ ଦେଖିପାରେ ଯେ କିପରି ଚାଲିବି, କ୍ଷେତ୍ରକୁ ଆଲୋକିତ କରିବା ପାଇଁ ପର୍ଯ୍ୟାପ୍ତ ବିଦ୍ୟୁତ ଅଛି। ତା ସତ ଅଟେ, ହଁ ଆଜ୍ଞା, ଏହି କୋଠରୀକୁ ଆଲୋକିତ କରିବା ପାଇଁ ଏପରିକି ଏଥିରେ ବିନା ଆଲୋକରେ ବିନା ତାହାରେ ଯଥେଷ୍ଟ ପରିମାଣର ବିଦ୍ୟୁତ ଶକ୍ତି ଅଛି, ମାତ୍ର ଆପଣଙ୍କୁ ଏହାକୁ ନିୟନ୍ତ୍ରିତ କରିବାକୁ ହେବ। ତେବେ ଆପଣ ତାହା ପ୍ରତି ଉଚ୍ଚ ପାଟି କରିପାରନ୍ତି ଯେପର୍ଯ୍ୟନ୍ତ କି ଆପଣ ଆଉ ଅଧିକ ଚିତ୍କାର କରିପାରିବେ ନାହିଁ। ଏହା କଦାପି ଆଲୋକିତ ହେବ ନାହିଁ। କିନ୍ତୁ ଯଦି ଆପଣ ବିଦ୍ୟୁତର ନିୟମ ଅନୁଯାୟୀ କାମ କରିବେ ତେବେ ଆପଣ ଆଲୋକ ପାଇବେ। ତେବେ ତାହା ପରମେଶ୍ୱରଙ୍କ ସହିତ ଠିକ୍ ସେହି ସମାନ ବିଷୟ ଅଟେ। ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ମହାନ ସୃଷ୍ଟିକର୍ତ୍ତା ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। ସେ ଏବେ ସୁଦ୍ଧା ପରମେଶ୍ୱର ଅଟନ୍ତି, କିନ୍ତୁ ସେ କେବଳ ସେତେବେଳେ କାର୍ଯ୍ୟ କରିବେ ଯେତେବେଳେ ଆପଣ ତାହାଙ୍କର ନିୟମ ଓ ନିର୍ଦ୍ଦେଶ ଗୁଡ଼ିକୁ ଅନୁଗମନ କରିବେ। ବନ୍ଧୁଗଣ, ମୁଁ ଏହା କହୁଛି, ମୁଁ ଏହା କେବେ ବିଫଳ ହେବାର ଦେଖି ନାହିଁ ଏବଂ ଏହା ହେବ ନାହିଁ। ତେବେ ଆସନ୍ତୁ ଲକ୍ଷ୍ୟ କରିବା, ଲୁକ 24:49 ପ୍ରେରିତମାନେ ବାକ୍ୟ ଅନୁଯାୟୀ ଉଦ୍ଧାର ଓ ପବିତ୍ରୀକୃତ ହେବା ପରେ ଯୀଶୁ ସେମାନଙ୍କୁ କାର୍ଯ୍ୟଭାର ଦେଇଥିଲେ। ପ୍ରଭୁ ଯୀଶୁଙ୍କ ଉପରେ ବିଶ୍ୱାସ କରି ଧାର୍ମିକ ଗଣନା ହୋଇଥିଲେ। ଯୋହନ 17:17 ପବିତ୍ରୀକୃତ ହୋଇଥିଲେ ଯେତେବେଳେ ଯୀଶୁ କହିଥିଲେ, ପିତା ସେମାନଙ୍କୁ ସତ୍ୟ ଦ୍ୱାରା ପବିତ୍ରୀକୃତ କର, ତୁମ୍ଭର ବାକ୍ୟ ସତ୍ୟ ଅଟେ, ଏବଂ ସେ ବାକ୍ୟ ଥିଲେ। ତେବେ ସେମାନଙ୍କୁ ରୋଗୀମାନଙ୍କୁ ସୁସ୍ଥ କରିବାକୁ, ଭୂତମାନଙ୍କୁ ଛଡ଼ାଇବାକୁ, ମୃତମାନଙ୍କୁ ପୁନରୁତ୍ଥିତ କରିବାକୁ ଶକ୍ତି ଦେଇଥିଲେ ଏବଂ ସେମାନେ ଆନନ୍ଦରେ ଫେରି ଆସିଥିଲେ ଏବଂ ସେମାନଙ୍କର ନାମଗୁଡ଼ିକ ମେଷଶାବକଙ୍କ ଜୀବନ ପୁସ୍ତକରେ ଥିଲା। ଆପଣମାନେ ମନେ କରନ୍ତୁ ଯେ ଆମେମାନେ କିପରି ବର୍ତ୍ତମାନ ତାହା ଦେଇଯାଇଥିଲୁ, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ପରିବର୍ତ୍ତିତ ହୋଇନଥିଲେ। ଯୀଶୁ କୃଶବିଦ୍ଧ ହେବାର ରାତିରେ ପିତରଙ୍କୁ କହିଥିଲେ, ସେ କହିଲେ, ତୁମେ ଫେରିଲା ଉତ୍ତାରେ ଆପଣା ଭାଇମାନଙ୍କୁ ସୁସ୍ଥିର କରିବ। ପବିତ୍ର ଆତ୍ମା ତାହା ଅଟନ୍ତି ଯାହାକି ଆପଣ ଅନନ୍ତ ଜୀବନ ଉପରେ ବିଶ୍ୱାସ କରୁଛନ୍ତି, କିନ୍ତୁ ଯେତେବେଳେ ପବିତ୍ର ଆତ୍ମା ଆସିବେ ତାହା ହିଁ ଅନନ୍ତ ଜୀବନ ଅଟେ। ଆପଣ ତାହା ଉପରେ ବିଶ୍ୱାସ କରୁଛନ୍ତି, ଆପଣ ପବିତ୍ରୀକରଣ ହେବା ସମୟରେ ଆତ୍ମାଙ୍କର ଅଦ୍ୱିତୀୟ ସନ୍ତାନ ଭାବରେ ଗ୍ରହଣ କରାଯାଆନ୍ତି। କିନ୍ତୁ ପବିତ୍ର ଆତ୍ମା ନ ଆସିବା ପର୍ଯ୍ୟନ୍ତ ଆତ୍ମାଙ୍କ ଠାରୁ କେବେ ବି ଜନ୍ମ ହୋଇନଥାନ୍ତି, ଏହା ଠିକ ଅଟେ। ମାଆର ଗର୍ଭରେ ଏକ ଶିଶୁର ଜୀବନ ରହିଥାଏ, ଛୋଟ ମାଂସପେଶୀ କୁଞ୍ଚିତ ହୋଇଥାଏ, ଏହା ଏକ ଜୀବନ ଅଟେ। କିନ୍ତୁ ଏହା ଏକ ଭିନ୍ନ ଜୀବନ ଅଟେ ଯେତେବେଳେ ଏହା ତାର ନାସିକାରେ ଜୀବନର ନିଶ୍ୱାସକୁ ପ୍ରବାହିତ କରାଯାଏ, ଏହା ଏକ ଭିନ୍ନ ଅଟେ। ଏହା ହିଁ ତାହା ଯାହାକି ଏହା ଅଟେ। ଏହା ମୋର ପ୍ରିୟ ମେଥଡିଷ୍ଟ ଭାଇ ଏବଂ ପିଲଗ୍ରିମ୍ ହୋଲିନେସ୍ ଏବଂ ନାଜରିନ୍, ପବିତ୍ର ଆତ୍ମାଙ୍କର ବାପ୍ତିସ୍ମ ପବିତ୍ରୀକରଣ ଠାରୁ ଭିନ୍ନ ଅଟେ। ପବିତ୍ରୀକରଣ ହେଉଛି ପରିଷ୍କାର କରିବା, ଯାହାକି ଜୀବନର ପ୍ରସ୍ତୁତିକରଣ ଅଟେ। କିନ୍ତୁ ଯେତେବେଳେ ପବିତ୍ର ଆତ୍ମା ଆସନ୍ତି ତାହା ଜୀବନ ଅଟେ। ପ୍ରସ୍ତୁତିକରଣ ହେଉଛି ପାତ୍ର ସଫା କରିବା, ପବିତ୍ର ଆତ୍ମା ହେଉଛି ପାତ୍ରକୁ ଭର୍ତ୍ତି କରିବା। ପବିତ୍ରୀକରଣର ଅର୍ଥ ପରିଷ୍କାର କରି ସେବା ନିମନ୍ତେ ପୃଥକ ରଖିବା। ପବିତ୍ର ଆତ୍ମା ହେଉଛନ୍ତି ଏହାକୁ ସେବାରେ ଲଗାଇବା। ଆପଣ ସେହି ପାତ୍ର ଅଟନ୍ତି ଯାହା ପରମେଶ୍ୱର ସଫା କରିଛନ୍ତି, ଏବଂ ଆମେ ପାଇଲୁ ଯେ ପବିତ୍ର ଆତ୍ମା ହେଉଛନ୍ତି ଆପଣଙ୍କ ଭିତରେ ପରମେଶ୍ୱର। ପରମେଶ୍ୱର ମୂଷାଙ୍କ ସହିତ ଅଗ୍ନିସ୍ତମ୍ଭରେ ଆପଣମାନଙ୍କ ଉପରେ ଥିଲେ। ପରମେଶ୍ୱର ଯୀଶୁଖ୍ରୀଷ୍ଟଙ୍କ ଠାରେ ଆପଣମାନଙ୍କ ସହିତ ଥିଲେ। ବର୍ତ୍ତମାନ ପରମେଶ୍ୱର ପବିତ୍ର ଆତ୍ମାରେ ଆପଣମାନଙ୍କ ଭିତରେ ଅଛନ୍ତି। କୌଣସି ତିନୋଟି ଈଶ୍ୱର ନୁହନ୍ତି, ଗୋଟିଏ ପରମେଶ୍ୱର ତିନୋଟି କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ପରମେଶ୍ୱର ସଙ୍କୁଚିତ ହୋଇ ଉର୍ଦ୍ଧ୍ୱରୁ ମନୁଷ୍ୟ ଉପରକୁ ଓହ୍ଲାଇ ଆସିଥିଲେ। ମନୁଷ୍ୟ ତାହାଙ୍କୁ ଛୁଇଁ ପାରିନଥିଲା, କାରଣ ସେ ଏଦନ ଉଦ୍ୟାନରେ ପାପ କରିଥିଲା ଏବଂ ନିଜକୁ ତାହାଙ୍କର ସହଭାଗିତା ଠାରୁ ପୃଥକ କରିନେଇଥିଲା। ତାପରେ କଣ ଘଟିଥିଲା? ତାହାଙ୍କୁ ମନୁଷ୍ୟ ଉପରେ ରହିବାକୁ ଥିଲା। ବଳଦ ଓ ଛେଳିର ରକ୍ତ ତାହାଙ୍କୁ ପୁନର୍ବାର ମନୁଷ୍ୟ ସହିତ ସହଭାଗିତା କରିବାକୁ ଦେଇନଥିଲା, କିନ୍ତୁ ବ୍ୟବସ୍ଥା ଏବଂ ନିୟମାବଳୀ ଦ୍ୱାରା ଆଗାମୀ ସମୟର ପ୍ରତିଛାୟା ରୂପେ ବଳଦ ଓ ପ୍ରଭୃତି ଇତ୍ୟାଦି ଏବଂ ଛେଳିର ଉତ୍ସର୍ଗ କରିବା। ତାପରେ ଯେତେବେଳେ ପରମେଶ୍ୱର ତଳକୁ ଆସି ଏକ ପବିତ୍ରୀକୃତ ଶରୀରରେ ବାସ କଲେ, ଜଣେ କୁମାରୀ ସ୍ତ୍ରୀ ଲୋକରୁ ଜନ୍ମ ହୋଇ ଯେ ପରମେଶ୍ୱର ନିଜେ କଣ, ଆପଣ ଜାଣନ୍ତି ଯେ ପରମେଶ୍ୱର କଣ କରିଥିଲେ? ସେ କିଛି କଲେ ନାହିଁ, ବରଂ କେବଳ ସେ ତାହାଙ୍କର ତମ୍ବୁକୁ ଆମ ମଧ୍ୟରେ ସ୍ଥାପନ କଲେ। ପରମେଶ୍ୱର ଯୀଶୁଖ୍ରୀଷ୍ଟ ନାମକ ଏକ ତମ୍ବୁରେ ବାସ କଲେ। ସେ କେବଳ ତାହାଙ୍କର ତମ୍ବୁକୁ ଆମ ସହିତ ସ୍ଥାପନ କଲେ, ହୋଇଗଲେ। ମୁଁ ସକାଳେ ତାହା ଉପରେ ପ୍ରଚାର କରିବି, ତେଣୁ ଭଲ ହେବ ଯେ ମୁଁ ଏହାକୁ ଏକାକୀ ଛାଡ଼ିଦିଏ। ତେବେ ତାହା ପରମେଶ୍ୱର କିପରି ଆମ ସହିତ ତମ୍ବୁ କିମ୍ବା ବାସ କଲେ? ଏବଂ ବର୍ତ୍ତମାନ ପରମେଶ୍ୱର ଆମ ଭିତରେ ଅଛନ୍ତି। ଯୋହନ 14 ଯୀଶୁ କହିଲେ, ସେହିଦିନ ତୁମେ ଜାଣିବ ଯେ ମୁଁ ପିତାଙ୍କ ଠାରେ, ପିତା ମୋ ଠାରେ, ଏବଂ ମୁଁ ତୁମଠାରେ, ଏବଂ ତୁମେ ମୋ ଠାରେ ଅଛ। ପରମେଶ୍ୱର ଆମ ଭିତରେ ଅଛନ୍ତି। ଉଦ୍ଦେଶ୍ୟ କଣ ଥିଲା? ତାହାଙ୍କର ଯୋଜନାକୁ କାର୍ଯ୍ୟକାରୀ କରିବା। ପରମେଶ୍ୱରଙ୍କର ଏକ ଯୋଜନା ଥିଲା। ସେ ମନୁଷ୍ୟମାନଙ୍କ ମଧ୍ୟରେ କାମ କରିବାକୁ ଚାହୁଁଥିଲେ ଏବଂ ସେ ଏହାକୁ ଅଗ୍ନିସ୍ତମ୍ଭରେ ଆଣିଥିଲେ, ଯାହାକି ଇସ୍ରାଏଲର ସନ୍ତାନମାନଙ୍କ ଉପରେ ଝୁଲି ରହୁଥିବା ଏକ ରହସ୍ୟମୟ ଅଗ୍ନି ଥିଲା। ତାପରେ ସେହି ସମାନ ଅଗ୍ନି ଯୀଶୁଙ୍କ ଶରୀରରେ ପ୍ରକାଶିତ ହୋଇଥିଲା ଏବଂ ସେ କହିଲେ ଯେ ସେ ସେହି ଅଗ୍ନି ଅଟନ୍ତି। ଏହା ପୂର୍ବେ କି ଅବ୍ରାହମ ଥିଲେ ମୁଁ ଅଟେ, ସେ ସେହି ଅଗ୍ନି ଥିଲେ। ସେ କହିଲେ ମୁଁ ପରମେଶ୍ୱରଙ୍କ ଠାରୁ ଆସିଅଛି ଏବଂ ମୁଁ ପରମେଶ୍ୱରଙ୍କ ନିକଟକୁ ଫେରି ଯାଉଛି ଏବଂ ତାହାଙ୍କର ମୃତ୍ୟୁ, ସମାଧି ଓ ପୁନରୁତ୍ଥାନ ପରେ ସାଧୁ ପାଉଲ ମାର୍ଗରେ ତାହାଙ୍କୁ ଭେଟିଥିଲେ, ଯେତେବେଳେ କି ସୁଦ୍ଧା ତାଙ୍କର ନାମ ସାଉଲ ହିଁ ଥିଲା। ତମେ ସକ ଯିବା ମାର୍ଗରେ ଏବଂ ସେ ପୁନର୍ବାର ସେହି ଅଗ୍ନିସ୍ତମ୍ଭରେ ପରିଣତ ହୋଇଯାଇଥିଲେ। ଏକ ଆଲୋକ ତାଙ୍କର ଆଖିକୁ ଅନ୍ଧ କରିଦେଇଥିଲା, ତାହା ଠିକ ଅଟେ। ଏବଂ ଏଠାରେ ସେ ଆଜି ସେହି ସମାନ ଅଗ୍ନିସ୍ତମ୍ଭ, ସେହି ସମାନ ପରମେଶ୍ୱର ସମାନ ଚିହ୍ନ ଗୁଡିକ ସହିତ ସେହି ସମାନ କାର୍ଯ୍ୟମାନ ସାଧନ କରୁଛନ୍ତି। କାହିଁକି ସେ ତାହାଙ୍କର ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରୁଛନ୍ତି, ସେ ଆମ ଭିତରେ ଅଛନ୍ତି। ମୁଁ ସେ ବର୍ତ୍ତମାନ ଆପଣଙ୍କ ସହିତ ଅଛନ୍ତି, କିନ୍ତୁ ମୁଁ ତୁମ ଭିତରେ ରହିବି, ମୁଁ ତୁମ ସହିତ ରହିବି ଏପରିକି ଯୁଗାନ୍ତ ପର୍ଯ୍ୟନ୍ତ ତୁମ ଭିତରେ ରହିବି, ଜଗତର ଶେଷ ପର୍ଯ୍ୟନ୍ତ ସେ ଆମ ସହିତ ରହିବେ। ତେବେ ଧ୍ୟାନ ଦିଅନ୍ତୁ, ଯୀଶୁ ସେମାନଙ୍କୁ ଜେରୁସାଲମକୁ ଯାଇ ଅପେକ୍ଷା କରିବାକୁ ଆଦେଶ ଦେଇଥିଲେ। ସେହି ଶବ୍ଦ ଟେରିର ଅର୍ଥ ହେଲା ଅପେକ୍ଷା କରିବା, ତାର ଅର୍ଥ ପ୍ରାର୍ଥନା କରିବା ନୁହେଁ, ଅର୍ଥ ହେଲା ଅପେକ୍ଷା କରିବା। ସେମାନେ ଏପର୍ଯ୍ୟନ୍ତ ପ୍ରଚାର କରିବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇନଥିଲେ, କାରଣ ସେମାନେ ତାହାଙ୍କର ପୁନରୁତ୍ଥାନକୁ କେବଳ ତାହାଙ୍କର ବ୍ୟକ୍ତିତ୍ୱ ଦ୍ୱାରା ଜାଣିଥିଲେ, ତାହାଙ୍କୁ ବାହ୍ୟ ରୂପରେ ଦେଖିବା ଦ୍ୱାରା ଜାଣିଥିଲେ। ସେ ସେମାନଙ୍କୁ ଆଉ ଅଧିକ ପ୍ରଚାର ନ କରିବାକୁ ଆଦେଶ ଦେଇଥିଲେ, ସେ ପର୍ଯ୍ୟନ୍ତ କିଛି ନ କରିବାକୁ ଆଦେଶ ଦେଇଥିଲେ ଯେପର୍ଯ୍ୟନ୍ତ କି ସେମାନେ ପ୍ରଥମେ ଉର୍ଦ୍ଧ୍ୱରୁ ଶକ୍ତିଯୁକ୍ତ ନ ହୁଅନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ କୌଣସି ପ୍ରଚାରକ ପରମେଶ୍ୱରଙ୍କ ଠାରୁ ପ୍ରେରିତ ଅଟନ୍ତି କିମ୍ବା ସଠିକ ଭାବରେ ନିଯୁକ୍ତ ହୋଇପାରନ୍ତି, କାରଣ ପରମେଶ୍ୱର ଅନନ୍ତ ଅଟନ୍ତି ଏବଂ ପରମେଶ୍ୱର ଯାହା ଥରେ କରନ୍ତି ସେ ସବୁ ସମୟରେ ତାହା ହିଁ କରିଥାନ୍ତି। ବର୍ତ୍ତମାନ ଯଦି ପରମେଶ୍ୱର ସେମାନଙ୍କୁ ସେପର୍ଯ୍ୟନ୍ତ ପ୍ରଚାର କରିବାକୁ ଦେଇନଥିଲେ ଯେପର୍ଯ୍ୟନ୍ତ କି ସେମାନେ ପେଣ୍ଟିକଷ୍ଟକୁ ଯାଇ ପେଣ୍ଟିକଷ୍ଟାଲ ଅଭିଜ୍ଞତାକୁ ଗ୍ରହଣ ନ କରିନିଅନ୍ତି, ତାହେଲେ କୌଣସି ବ୍ୟକ୍ତି ଯେପର୍ଯ୍ୟନ୍ତ କି ତାଙ୍କ ନିଜର କିମ୍ବା କୌଣସି ସଂସ୍ଥାର କିଛି ଗଭୀର ଇଚ୍ଛା ତାଙ୍କୁ ଦାୟିତ୍ୱ ଭାର ନ ଦେଇଥାଏ, ତାଙ୍କର ପ୍ରଚାର ମଞ୍ଚକୁ ପ୍ରବେଶ କରିବାର କୌଣସି ଅଧିକାର ନାହିଁ ଯେପର୍ଯ୍ୟନ୍ତ କି ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ନ ହୋଇଯାଆନ୍ତି। ତାହା ବିକଳ ଠିକ ଅଟେ, କାରଣ ସେମାନଙ୍କୁ କୌଣସି ସଂଗଠନର ବୌଦ୍ଧିକ ଧାରଣା ଦ୍ୱାରା କଢେଇ ନେଉଥାନ୍ତି ଯେପର୍ଯ୍ୟନ୍ତ କି ସେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ନ ହୁଅନ୍ତି ଏବଂ ତାପରେ ସେମାନଙ୍କୁ କପୋତର ଖାଦ୍ୟ ଦେଉଥାନ୍ତି, ଯେପରିକି ଗତ ସନ୍ଧ୍ୟାରେ ଆମେ କହିଥିଲୁ ବେଶ ଶାବକ ଏବଂ କପୋତ। ତେବେ ଧ୍ୟାନ ଦିଅନ୍ତୁ, ସେ କହିଲେ ଜେରୁସାଲମକୁ ଯାଇ ସେଠାରେ ଅପେକ୍ଷା କର, ସେଠାରେ କେବଳ ଅପେକ୍ଷା କରିଥାଅ ଯେପର୍ଯ୍ୟନ୍ତ କି ମୁଁ ପିତାଙ୍କ ପ୍ରତିଜ୍ଞାକୁ ପ୍ରେରଣ ନ କରେ। ଏବଂ ତାପରେ ସେମାନେ କଣ କଲେ, ସେଠାରେ ସେମାନେ 120 ଜଣ ପୁରୁଷ ଏବଂ ସ୍ତ୍ରୀ ଥିଲେ। ସେମାନେ ମନ୍ଦିରର ଏକ ଉପର କୋଠରୀକୁ ଗଲେ। ତେବେ ଏହା ପେଣ୍ଟିକଷ୍ଟ ପର୍ବର ଦିନ ପାଖେଇ ଆସୁଥିଲା, ପବିତ୍ର ସ୍ଥାନର ଶୁଦ୍ଧ କରିବା ଠାରୁ, ସେହି ବଳିଦାନର ମେଷ ଶାବକକୁ ବଧ କରିବା ଠାରୁ, ସେହି ପେଣ୍ଟିକଷ୍ଟର ଆଗମନ ପର୍ଯ୍ୟନ୍ତ, ଯାହାକି ଅମଳର ଜୁବିଲି ପେଣ୍ଟିକଷ୍ଟାଲ ଜୁବିଲିର ପ୍ରଥମ ଫଳ ଥିଲା ଏବଂ ଭବନ ଗୁଡିକ ଉପରେ। ତେବେ ମୁଁ ବିଭିନ୍ନ ଦେଶକୁ ଯାଇଅଛି, ପୂର୍ବାଞ୍ଚଳ ଦେଶଗୁଡିକରେ କ୍ୱଚିତ୍ ହିଁ ଘର ଭିତରେ ଏକ ପାହାଚ ରହିଥାଏ, ପାହାଚ ଗୁଡିକ ବାହାରେ ରହିଥାଏ। ମନ୍ଦିର ବାହାରେ ଆମକୁ କୁହାଯାଇଛି ସେଠାରେ ଏକ ପାହାଚ ଥିଲା ଯାହାକି ଉପରକୁ ଏକ ଛୋଟ କୋଠରୀକୁ ଯାଏ, ଉପରକୁ ଯାଏ ଏବଂ ଉପରକୁ ଓ ଉପରକୁ, ଯେପର୍ଯ୍ୟନ୍ତ କି ଆପଣ ସେଠାରେ ଉପରେ ଏକ ଛୋଟ କୋଠରୀକୁ ନ ଆସିଯାଆନ୍ତି। ମନ୍ଦିରର ଉପର ଭାଗରେ ଥିବା ଏକ ସଂରକ୍ଷଣ କୋଠରୀ ପରିକା, ଏକ ପ୍ରକାର ଛୋଟ କୋଠରୀ, ଏକ ଉପର କୋଠରୀ ପରି, ଏବଂ ବାଇବେଲ କୁହେ ଯେ ସେମାନେ ସେଠାରେ ଥିଲେ ଏବଂ ଦ୍ୱାର ଗୁଡିକ ବନ୍ଦ ଥିଲା, କାରଣ ସେମାନେ ଯିହୁଦୀମାନଙ୍କୁ ଭୟ କରୁଥିଲେ, ଯେହେତୁ ସେମାନେ ପ୍ରଭୁ ଯୀଶୁଙ୍କୁ ଉପାସନା କରିବା ଯୋଗୁଁ ଦଣ୍ଡିତ କରାଯାଇଥାନ୍ତେ। ଏହାପରେ ଯେତେବେଳେ କି ମହାଯାଜକ କାୟଫା ଏବଂ ପନ୍ତିୟ ପିଲାତ ଓ ସେମାନେ ତାହାଙ୍କୁ ହତ୍ୟା କରିସାରିଥିଲେ, ତେଣୁ ସେମାନେ ସମସ୍ତ ତଥାକଥିତ ଖ୍ରୀଷ୍ଟିଆନ ମାନଙ୍କଠାରୁ ମୁକ୍ତି ପାଇବାକୁ ଯାଉଥିଲେ ଏବଂ ଦ୍ୱାର ଗୁଡିକ ବନ୍ଦ ଥିଲା ଆଉ ସେମାନେ ଅପେକ୍ଷା କରିଥିଲେ। ତେବେ ସେହିପରି କୋଠରୀ ଗୁଡିକରେ ଝରକା ଗୁଡିକ ନଥିଲା, ଝରକା ଗୁଡିକ ଛୋଟ ଛୋଟ ଦଣ୍ଡ ଲାଗିଥିବା କବାଟ ପରି ଥିଲା, ଆପଣ ତାକୁ ଟାଣି କରି ଖୋଲନ୍ତି। ସେହି କୋଠରୀ ଗୁଡିକରେ ଛୋଟ ଛୋଟ ଗ୍ରୀସ୍ ବତୀମାନ ରହିଥାଏ ଯାହାକି ଗୃହଟି ଝୁଲି ରହିଥାଏ ଏବଂ ଜଳିଥାଏ। ଯଦି ଆପଣ କେବେ କାଲିଫର୍ଣ୍ଣିଆର କ୍ଲିଫ୍ଟନ୍ ଜଳପାନ ଗୃହକୁ ଯିବେ, ତାର ଭୂଗର୍ଭ ସ୍ଥାନକୁ ଯିବେ, ଏବଂ ଆପଣ ସେଠାରେ ସେହି ଉପର କୋଠରୀର ଭଳି ଏକ ସେହି ସମାନ ପ୍ରକାରର ବିଷୟ ପାଇବେ। କଣ ଆପଣ କେବେ ସେଠାରେ ଯାଇଛନ୍ତି କି? ଏଠାରେ କେତେ ଜଣ ସେଠାକୁ ଯାଇଛନ୍ତି? ମୁଁ ଦେଖୁଛି ଯେ ଲୋକମାନେ ସେମାନଙ୍କର ମୁଣ୍ଡ ହଲାଉଛନ୍ତି। ତେବେ ଆପଣ ଜାଣନ୍ତି ଯେ ମୁଁ କଣ କହୁଅଛି, ଠିକ ଅଛି? ସେଠାରେ ତଳକୁ ଯାଆନ୍ତୁ ଏବଂ ଆପଣ ଗେଥସିମନିରେ ଉଦ୍ୟାନ ଦେଖିବେ। ଆପଣ ତାହା କରିବା ପୂର୍ବରୁ ଆପଣ ସେହି ପୂର୍ବଦେଶୀୟ କୋଠରୀ ମଧ୍ୟରୁ ଗୋଟିଏକୁ ଯିବେ। ତାହା ଅବିକଳ ଠିକ ଅଟେ। ସେଠାରେ ଆପଣ ଜିତ ତେଲରେ ପରିପୂର୍ଣ୍ଣ ଏକ ଛୋଟ ବତୀ ପାଇବେ, ଯେଉଁଥିରେ ଏକ ଛୋଟ ଲୋମ ସଳିତା ଥିବ, ତାହା ଜଳୁଥିବ। ତେବେ ଧରିନିଅନ୍ତୁ ଯେ ସେମାନେ ସେଠାରେ ଉପରେ ଥିଲେ, ଏଥିରେ ବାହାରୁ ଚଢ଼ିଥିଲେ। ସେମାନେ ଉପରକୁ ଚଢ଼ିଥିଲେ ଓ ନିଜକୁ ଲୁଚାଇ ନେଇଥିଲେ, କାରଣ ସେମାନେ ଜିହୁଦୀମାନଙ୍କୁ ଭୟ କରୁଥିଲେ। ଯୀଶୁ ସେମାନଙ୍କୁ ଉପର କୋଠରୀକୁ ଯିବାକୁ କହିନଥିଲେ, ସେ କେବଳ କହିଥିଲେ ଜେରୁସାଲମରେ ଅପେକ୍ଷା କର। ସେମାନେ ଏଠାରେ ତଳେ ଏକ ଘରେ ରହିଥିଲେ, କଣ ଘଟିତ ହେବ ତାହା କହିବା କଷ୍ଟକର ଥିଲା। ସେମାନେ ଆସି ସେମାନଙ୍କୁ ଧରି ପକାଇବେ। ତେଣୁ ସେମାନେ ଉପର ମହଲାର ଏକ ଛୋଟ ପୁରୁଣା କୋଠରୀକୁ ଗଲେ, ସେଠାରେ ଉପର ପ୍ରକୋଷ୍ଠରେ, ଏବଂ ସେଠାରେ ସେହି କୋଠରୀକୁ ବନ୍ଦ କରିଦେଲେ ଯେପରିକି ଜିହୁଦୀମାନେ ସେମାନଙ୍କ ପାଖକୁ ପହଞ୍ଚି ନ ପାରନ୍ତି, ଏବଂ ସେଠାରେ ସେମାନେ 10 ଦିନ ଅପେକ୍ଷା କରି ବସି ରହିଲେ। ତେବେ ଆମେମାନେ ପ୍ରେରିତ 1ରେ ଅଛୁ। ବର୍ତ୍ତମାନ ଧ୍ୟାନ ସହକାରେ ଶୁଣନ୍ତୁ, କଣ ଆପଣ ଚିତ୍ର ଦେଖୁଛନ୍ତି କି? ଭବନ ବାହାରେ ସେହି ଛୋଟ ପାହାଚଟି ଉପରକୁ ଯାଇଥିଲା, ଆଉ ସେମାନେ ଏହି ଛୋଟ କୋଠରୀକୁ ଯାଇଥିଲେ। ତଳେ ମନ୍ଦିରରେ ସେମାନେ ପେଣ୍ଟିକଷ୍ଟର ପର୍ବ ପାଳନ କରୁଥିଲେ। ଓହ, ସେଠାରେ ଏକ ମହାନ ସମୟ ଚାଲିଥିଲା। ତେବେ ଯେତେବେଳେ ପେଣ୍ଟିକଷ୍ଟର ଦିନ ଉପସ୍ଥିତ ହୁଅନ୍ତେ, ସେମାନେ ସମସ୍ତେ ଏକ ମନରେ ଥିଲେ, ଏକ ମନରେ ଏହା ବିଶ୍ୱାସ କରି ଯେ ପରମେଶ୍ୱର ସେହି ପ୍ରତିଜ୍ଞାକୁ ପଠାଇବାକୁ ଯାଉଛନ୍ତି। ଏପରି ହେଉ ଯେ ଆଜି ରାତିରେ ଏଠାରେ ଥିବା ପ୍ରତ୍ୟେକ ବ୍ୟକ୍ତି ସେହି ସମାନ ମନରେ ଆସନ୍ତୁ ଏବଂ ଦେଖନ୍ତୁ ଯେ କଣ ଘଟିତ ହେବ। ଏହାକୁ ପୁନରାବୃତ୍ତି ହେବାକୁ ଅଛି। ଏହା ଏକ ପ୍ରତିଜ୍ଞା ଅଟେ, ଠିକ ଯେପରିକି ସେମାନଙ୍କର ରହିଥିଲା। ବୁଝିଲେ? ସେମାନେ କଣ କରୁଥିଲେ? ନିର୍ଦ୍ଦେଶାବଳୀ ଅନୁସରଣ କରି ପରମେଶ୍ୱରଙ୍କ ସେହି ନିୟମ ଗୁଡ଼ିକୁ ପାଳନ କରୁଥିଲେ। ଅପେକ୍ଷା କର ଯେପର୍ଯ୍ୟନ୍ତ କି ବର୍ତ୍ତମାନ ସେମାନେ ଜିହୁଦୀମାନଙ୍କୁ ଭୟ କରୁଥିଲେ। ତେବେ ତାହା ମନେ ରଖନ୍ତୁ, ସେମାନେ ଜିହୁଦୀମାନଙ୍କୁ ଭୟ କରୁଥିଲେ। ତେବେ ଅକସ୍ମାତ୍ ସେଠାରେ ପ୍ରବଳ ବେଗରେ ପବନ ପରି ଏକ ଶବ୍ଦ ଆସିଲା। ଏହା ପ୍ରବଳ ବେଗରେ ପବନ ନଥିଲା, ଏହା ପ୍ରବଳ ବେଗରେ ପବନ ପଡ଼ିଥିଲା। ମୁଁ ଅଳ୍ପ କିଛି ମିନିଟ୍ ମଧ୍ୟରେ ଅନୁବାଦକଙ୍କ ଉପରେ ମନ୍ତବ୍ୟ ଗୁଡ଼ିକ ପାଠ କରିବି। ଏହା ପ୍ରବଳ ବେଗରେ ଏକ ପବନ ପଡ଼ିଥିଲା, ଅନ୍ୟ ଅର୍ଥରେ ଏହା ଏକ ଅଲୌକିକ ପବନ ଥିଲା। ଓ ଏପରି କିଛି ଯାହା ସେମାନେ ଅନୁଭବ କରିପାରନ୍ତି, ପବନ ସେମାନଙ୍କ ଭିତରେ ଥିଲା। ସେଠାରେ ଏକ ପ୍ରବଳ ବେଗରେ ପବନ, ଏକ ପ୍ରବଳ ବେଗରେ ପବନ ପରି ଆସିଥିଲା। ପବନ ପ୍ରବଳ ବେଗରେ ଆସୁନଥିଲା, କିନ୍ତୁ ଏହା କେବଳ ଏକ ପ୍ରବଳ ବେଗରେ ପବନ ପରି ଶବ୍ଦ କରିଥିଲା, ଯେପରି କିଛି ଗୋଟାଏ ଗତି କରୁଅଛି। କଣ ଆପଣ କେବେ ଏହାକୁ ଅନୁଭବ କରିଛନ୍ତି କି? ଓ ମୋ ପ୍ରଭୁ, ଏକ ପ୍ରବଳ ବେଗରେ ପବନ ପରି। ତେବେ ଲକ୍ଷ୍ୟ କରନ୍ତୁ, ଏବଂ ଏହା ପୂର୍ଣ୍ଣ କଲା। ତେବେ ଏଠାରେ ଏହା କୁହେ ସମସ୍ତ, କିନ୍ତୁ ଗ୍ରୀକ ଭାଷାରେ ଏହା କୁହେ ସେହି ସମଗ୍ର, ବଡ ଅକ୍ଷରରେ ସମଗ୍ର, ସମଗ୍ର ଗୃହରେ, ସେଠାରେ ସର୍ବତ୍ର, ପ୍ରତ୍ୟେକ ଫାଟ, କୋଣ ଏବଂ ରିକ୍ତ ସ୍ଥାନ ଏଥିରେ ପରିପୂର୍ଣ୍ଣ ଥିବା ପରି ମନେ ହେଉଥିଲା। ଏପରି ନୁହେଁ ଯେ ଭାଇମାନେ କୁହନ୍ତୁ ମୁଁ ଯାହା ଅନୁଭବ କରେ, କଣ ଆପଣମାନେ ତାହା ଅନୁଭବ କରନ୍ତି କି? ନା, ଏକ ପ୍ରବଳ ବେଗରେ ପବନ ପରି ଏହା ସମାପ୍ତ ହୋଇଗଲା। ତେବେ ଦେଖନ୍ତୁ, ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଏକ ଶବ୍ଦ ଏବଂ ସଂଯୋଗ। ତେବେ ସେହି ଏବଂ ଗୁଡ଼ିକୁ ଦେଖନ୍ତୁ, ଯଦି ଆପଣ ତାହା ନ କରନ୍ତି, ତେବେ ଆପଣ ଏହାକୁ ଏପରି କିଛି କୁହା କରାନ୍ତି ଯାହା ଏହା କୁହେ ନାହିଁ। ବୁଝିଲେ? ଏବଂ ଯେପରିକି ତାହା ଅଟେ ଯାହାକି ପ୍ରଥମେ ଘଟିଥିଲା, ତାହା ହେଲା ଏକ ଶବ୍ଦ, ଏପରି କିଛି ଯେପରିକି ଏକ ପ୍ରବଳ ବେଗରେ ପବନ ସେମାନଙ୍କ ଉପରେ ବହି ଆସିଲା। ଏବଂ ଆପଣଙ୍କର ମନେ ଅଛି, ଗତ ରାତିରେ ମୁଁ ରାସନ ଦୋକାନକୁ ଯାଇଥିଲି ଏବଂ ଗୋଟିଏ ରୁଟି ଓ କିଛି ମାଂସ କିଣି ଆଣିଥିଲି। ତାହା ଏପରି କିଛି ଅଟେ ଯାହାକି ତାହା ସହିତ ଗଲା। ରୁଟି ଗୋଟିଏ ବିଷୟ, ମାଂସଟି ଅନ୍ୟ, ଏବଂ ସେହି ଶବ୍ଦ ଗୋଟିଏ ବିଷୟ ଥିଲା ଯାହାକି ସେମାନଙ୍କୁ ଆଘାତ କରିଥିଲା ଏବଂ ସେମାନଙ୍କୁ ଦେଖାଦେଲା। ସେମାନଙ୍କ ସମ୍ମୁଖରେ ଜିହ୍ୱା ଗୁଡିକ, ବିଭାଜିତ ଜିହ୍ୱା ଗୁଡିକ। କଣ ଏଠାରେ ଥିବା କେହି କେବେ ସେସିଲ୍ ଡିମେଲେଙ୍କ 10 କମାଣ୍ଡମେଣ୍ଟସ୍ ଅର୍ଥାତ୍ 10 ଆଜ୍ଞା ଚଳଚ୍ଚିତ୍ର ଦେଖିଛନ୍ତି କି? କଣ ଆପଣମାନେ ଧ୍ୟାନ ଦେଲେ, ଯେତେବେଳେ ଆଜ୍ଞା ଗୁଡିକ ଲେଖାଯାଉଥିଲା, ସେ ଏହାକୁ କିପରି ପାଇଲେ ମୁଁ ଜାଣେ ନାହିଁ। ସେଠାରେ 2 କିମ୍ବା 3ଟି ଜିନିଷ ମୁଁ ସେଥିରେ ଦେଖିଲି ଯାହା ମୋତେ ବହୁତ ଭଲ ଲାଗିଲା। ପ୍ରଥମ ଜିନିଷ ହେଉଛି ସେ ସବୁଜ ନେଳି ପ୍ରକାଶ, ତାହା ଅବିକଳ ଠିକ୍ ସେହିପରି ହିଁ ଦେଖାଯାଏ। ବୁଝିଲେ, ଆଉ ଏକ ବିଷୟ ହେଲା, ଯେତେବେଳେ ସେହି ଆଜ୍ଞା ଲେଖାଯାଇଥିଲା ଏବଂ ତାହା ସରିବା ପରେ କଣ ଆପଣ ସେହି ଅଗ୍ନିସ୍ତମ୍ଭରୁ ଉଡ଼ି ଅନ୍ୟତ୍ର ପଳାଇ ଯିବାର ଲକ୍ଷ୍ୟ କଲେ କି?
ସେଠାରେ ଅଗ୍ନିର ଛୋଟ ଛୋଟ ଶିଖା ଗୁଡ଼ିକ ଉଡି ଯାଉଥିଲା, କଣ ଆପଣ ତାହା ଲକ୍ଷ୍ୟ କଲେ କି?
ତେବେ ତାହା ହିଁ ଅଟେ ଯାହାକି ମୁଁ ଭାବୁଛି ଯେ ଏହା ପେଣ୍ଟିକଷ୍ଟରେ ଥିଲା। ସେଠାରେ ସେମାନଙ୍କୁ ଦେଖାଦେଲା, ଯେଣୁ ସେମାନେ ଏହାକୁ ଦେଖିପାରିଥିଲେ। ଏହା କହିଲା ନାହିଁ ଯେ ତାହା ସେମାନଙ୍କ ମଧ୍ୟରେ ପଡ଼ିଲା, ମାତ୍ର ସେଠାରେ ସେମାନଙ୍କୁ ଅଗ୍ନିଶିଖା ଦେଖାଦେଲା। ଆମେ ଏହାକୁ କହିବା ଜିହ୍ୱା ଗୁଡିକ। ଏହି ଜିହ୍ୱା ପରି ଏଠାରେ, ଏହି ଜିହ୍ୱା ପରି, ଜିହ୍ୱାର ଆକୃତି ପରି, ଅଗ୍ନିର ଶିଖା ପରି। ତେବେ କାନ, ଯେପରି ମୁଁ କହିଲି, କାନ ହେଉଛି କାନ, ଆଙ୍ଗୁଠି ହେଉଛି ଆଙ୍ଗୁଠି। ଆଙ୍ଗୁଠିର ଅର୍ଥ ନୁହେଁ ଯେ ଆପଣ ତାହା ଅନୁଭବ କଲେ, ଏହାର ଅର୍ଥ ହେଲା ଏହା ଏକ ଆଙ୍ଗୁଠି ପରି ଦିଶୁଥିଲା। ଏବଂ ଯଦି ଏହା ଏକ କାନ ଥିଲା, ଏହାର ଅର୍ଥ ନୁହେଁ ଯେ ସେମାନେ ଏହା ଶୁଣିଥିଲେ, ଏହା ଏକ କାନ ପରି ଦିଶୁଥିଲା। ଏହା ତ ଅଗ୍ନି ଥିଲା ଯାହାକି ଜିହ୍ୱା ପରି ଦିଶୁଥିଲା। ଏପରି ନୁହେଁ ଯେ କେହି ଜଣେ କହୁଅଛି, ଏପରି ଏକ ଅଗ୍ନି ଯାହାକି ଏକ ଜିହ୍ୱା ପରି ଦିଶୁଥିଲା। ତେବେ ଶୁଣନ୍ତୁ, ଦେଖନ୍ତୁ ଯେ ଏଠାରେ ଗ୍ରୀକ୍ ଏହାକୁ କିପରି ପାଠ କରନ୍ତି। ଆଉ ପ୍ରବଳ ବେଗରେ ବହୁଥିବା ପ୍ରଚଣ୍ଡ ପବନର ଶବ୍ଦ ତୁଲ୍ୟ ଗୋଟିଏ ଶବ୍ଦ ଅକସ୍ମାତ୍ ଆକାଶରୁ ଆସି ସେହି ତୃତୀୟ ପଦ ଏବଂ ବିଭାଜିତ ଜିହ୍ୱା ଗୁଡିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ, ଏପରି ନୁହେଁ ଯେ ବିଭାଜିତ ଜିହ୍ୱା ଗୁଡିକ ସେମାନଙ୍କ ମଧ୍ୟରେ ଥିଲା, କିମ୍ବା ସେମାନେ ଏକ ବିଭାଜିତ ଜିହ୍ୱାରେ କଥା କହିଥିଲେ। ଏହା ତ ଏକ ବିଭାଜିତ ଜିହ୍ୱା ଗୁଡିକ ସେମାନଙ୍କ ଦୃଷ୍ଟିଗୋଚର ହୋଇଥିଲା। ତେବେ ଦେଖନ୍ତୁ, ଏହା ଏବେ ସୁଦ୍ଧା ସେମାନଙ୍କ ଉପରେ ଆସିନଥିଲା, ଏହା ସେହି କୋଠରୀରେ ଥିଲା, ଏହି ପବନରେ ସେହିପରି ଗୋଲାକାର ବୁଲୁଥିଲା। ସେମାନଙ୍କ ଅଗ୍ନି ସଦୃଶ ବିଭାଜିତ ଜିହ୍ୱା ଗୁଡିକ ସେମାନଙ୍କ ଦୃଷ୍ଟିଗୋଚର ହୋଇ ତାହା ସେମାନଙ୍କ ସମ୍ମୁଖରେ ଅଟେ। ଅଗ୍ନି ସଦୃଶ ଜିହ୍ୱା, ଏବଂ ଗୋଟି ଏକ ବଚନ ସେମାନଙ୍କ ପ୍ରତ୍ୟେକ ଜଣଙ୍କ ଉପରେ ଅଧିଷ୍ଠିତ ହେଲା, ସେମାନଙ୍କ ଭିତରକୁ ଗଲା ନାହିଁ, କିନ୍ତୁ ସେମାନଙ୍କ ଉପରେ ଅଧିଷ୍ଠାନ କଲା। ତେବେ ଦେଖନ୍ତୁ ଯେ କିଙ୍ଗ ଜେମ୍ସ ଏହାକୁ କିପରି ଭାବରେ ପ୍ରକାଶ କରିଥାଏ, ଏବଂ ସେମାନଙ୍କ ଉପରେ ବିଭାଜିତ ଜିହ୍ୱା ଗୁଡିକ ଆସିଲା କିମ୍ବା ଅଧିଷ୍ଠାନ କଲା। ଏହା ସେଠାରେ କିଙ୍ଗ ଜେମ୍ସରେ କିପରି ଭାବରେ ପାଠ କରେ, ସେମାନଙ୍କ ଉପରେ ବିଭାଜିତ ହେଲା। ବୁଝିଲେ, ତେବେ ଏହା ସେଠାରେ ଉପରକୁ ଯାଇ ବିରାଜିତ ହୋଇପାରିନଥାନ୍ତା, ଆମେ ତାହା ଜାଣୁ, ମାତ୍ର ସେହି ମୂଳ ବ୍ୟକ୍ତ କରେ ଏହା ସେମାନଙ୍କ ଉପରେ ଅଧିଷ୍ଠାନ କଲା। ମୁଁ ବିଶ୍ୱାସ କରେ, କଣ ଏହା ନୁହେଁ କି? ମୋତେ ଏହାକୁ ଅବିକଳ ସଠିକ ଭାବରେ ନେବାକୁ ଦିଅନ୍ତୁ। ହଁ, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ଅଧିଷ୍ଠାନ କଲା। ଅଗ୍ନିର ଗୋଟେ ଜିହ୍ୱା ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ଅଧିଷ୍ଠାନ କଲା। କଣ ସେଠାରେ ଦେଖିଲେ? କଣ ଆପଣ ଏହା ବୁଝିଲେ? ତାହା ହିଁ ହେଉଛି ଦ୍ୱିତୀୟ ଘଟଣା ଯାହା ସେଠାରେ ଘଟିଥିଲା। ପ୍ରଥମଟି ପବନ ଥିଲା, ତାପରେ ଅଗ୍ନିର ଜିହ୍ୱା ଗୁଡିକ ଦୃଶ୍ୟମାନ ହେଲା। ତା ଏଠାରେ ଏହି ଛୋଟ କୋଠରୀରେ ଏହି ଛୋଟ ଗ୍ରୀସ୍ ବତୀ ଗୁଡିକ ଜଳୁଥିଲା, ସେଗୁଡିକ ସେଠାରେ ଉପରେ ରହିଥିବା ବିଷୟ ଚିନ୍ତା କରନ୍ତୁ। ଆଉ ଜଣେ କୁହନ୍ତି, ଓ ସେ ସମସ୍ତ ଭବନକୁ ଚାହିଁଲେ, ଏହା ସର୍ବତ୍ର ଭବନ ଉପରେ ବ୍ୟାପ୍ତ ଥିଲା। ତାପରେ ସେମାନେ କହିଲେ, ଦେଖ, ଅଗ୍ନିର ଜିହ୍ୱା ଗୁଡିକ ଭବନର ଚାରିପାଖରେ ଘୁରି ବୁଲିବାକୁ ଆରମ୍ଭ କଲା। ତେବେ ଦେଖନ୍ତୁ, ଏବଂ ଅଗ୍ନିର ଏହି ଜିହ୍ୱା ଗୁଡିକ ଦୃଷ୍ଟିଗୋଚର ହେଲା। ତେବେ ପରବର୍ତ୍ତୀ ବିଷୟ ଦେଖନ୍ତୁ, ଏବଂ ଅନ୍ୟ ଏକ ସଂଯୋଗ, କିଛି ଗୋଟାଏ ବିଷୟ ଘଟିଲା, ସେଥିରେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ, ଦ୍ୱିତୀୟ ଘଟଣା ଘଟିଲା। ତେବେ ଦେଖନ୍ତୁ, ଆମେ ସେହି କଥନକୁ ପରିବର୍ତ୍ତନ କରିବାକୁ ଚାହୁଁଛୁ। ସେମାନଙ୍କର ଅଗ୍ନି ଜିହ୍ୱା ଗୁଡିକ ରହିଥିଲା, ଏବଂ ଏଠାରେ ଚାରିଆଡେ ବିଳବିଳାଉଥିଲେ, ଏବଂ ତାପରେ ବାହାରକୁ ଯାଇ ଏକ ଅଜ୍ଞାତ ଭାଷାରେ କଥା ହେବାକୁ ଲାଗିଲେ। ବନ୍ଧୁ, ଶାସ୍ତ୍ରରେ ସେହିପରି କୌଣସି ବିଷୟ ନାହିଁ। ପବିତ୍ର ଆତ୍ମା ଗ୍ରହଣ କରିବା ପରେ କୌଣସି ବ୍ୟକ୍ତି ଯିଏକି ପରଭାଷାରେ କଥା ହୁଏ, ତାହା ବାଇବେଲ ବିରୁଦ୍ଧରେ କାର୍ଯ୍ୟ କରେ। ଏବଂ ମୁଁ ଆପଣଙ୍କୁ କିଛି ମିନିଟରେ ଦେଖାଇବାକୁ ଯାଉଛି, ଏବଂ ଆପଣଙ୍କୁ ପ୍ରମାଣ କରିବାକୁ ଯାଉଅଛି ଯେ ମୁଁ ପବିତ୍ର ଆତ୍ମାଙ୍କୁ ଗ୍ରହଣ ନ କରି ମାତ୍ର ପରଭାଷାରେ କଥା କହିବା ବିଷୟ ଉପରେ ବିଶ୍ୱାସ କରେ। ତାହା ପବିତ୍ର ଆତ୍ମାଙ୍କର ଏକ ଦାନ ଅଟେ। ପବିତ୍ର ଆତ୍ମା ହେଉଛନ୍ତି ଏକ ଆତ୍ମା। ତେବେ ଦେଖନ୍ତୁ, ଏହି ଜିହ୍ୱା ଗୁଡିକ କୋଠରୀରେ ଅଗ୍ନି ସଦୃଶ ଥିଲା, ଏବଂ ଏହା ପ୍ରତ୍ୟେକଙ୍କ ଉପରେ ଅଧିଷ୍ଠାନ କଲା। ତାପରେ ସେମାନେ ପବିତ୍ର ଆତ୍ମା ଦ୍ୱିତୀୟ ଜିନିଷରେ ପରିପୂର୍ଣ୍ଣ ହେଲେ, ଏବଂ ତାପରେ ସେମାନେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ପରେ ପରଭାଷାରେ କଥା କହିଲେ, ଜିହ୍ୱା ଗୁଡିକରେ ନୁହେଁ, ବିଭିନ୍ନ ଭାଷାରେ କଥା କହିଲେ। କଣ ଆପଣମାନେ ତାହା ଲକ୍ଷ୍ୟ କଲେ କି? ଆତ୍ମା ସେମାନଙ୍କୁ ଯେପରି କହିବା ପାଇଁ ଉଚ୍ଚାରଣ ଦେଲେ, ସେମାନେ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଆରମ୍ଭ କଲେ। ତେବେ ଏହା ବାହାରେ କୋଳାହଳ ସୃଷ୍ଟି କରିଥିଲା। ତେବେ ଦେଖନ୍ତୁ, ବର୍ତ୍ତମାନ ଆସନ୍ତୁ ସେହି ଦୃଷ୍ଟାନ୍ତକୁ ପୁନର୍ବାର ଦେଖିବା, ଯେପରିକି ଆପଣ ଏହାକୁ ତେବେ ଭୁଲିବେ ନାହିଁ। ଶାସ୍ତ୍ର ଅନୁଯାୟୀ ଉପର କୋଠରୀରେ ଅପେକ୍ଷା କରୁଥିବା ବେଳେ ଅକସ୍ମାତ ପ୍ରବଳ ବେଗରେ ପବନ ପରି ଏକ ଶବ୍ଦ ହେଲା ଯାହାକି ସେମାନଙ୍କ ଉପରେ ଥିଲା, ତାହା ସେହି ପବିତ୍ର ଆତ୍ମା ଥିଲା। କେତେ ଲୋକ ବିଶ୍ୱାସ କରନ୍ତି ଯେ ତାହା ପବିତ୍ର ଆତ୍ମାଙ୍କ ଆବିର୍ଭାବ ଥିଲା, ଏକ ପବନ ପରି, ଏକ ଅଲୌକିକ ପବନ ପରି। ତାପରେ ସେମାନେ ଲକ୍ଷ୍ୟ କଲେ ଆଉ ସେଠାରେ ଅଗ୍ନିର ଛୋଟ ଜିହ୍ୱା ଗୁଡିକ ଥିଲା, ସେମାନଙ୍କ ମଧ୍ୟରୁ 120 ଜଣ ଥିଲେ ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଉପରେ ସ୍ଥିର ହେବାକୁ ଆରମ୍ଭ କଲା ଓ ଅଧିଷ୍ଠାନ କଲା। ଏହା କଣ ଥିଲା? ଏହା କଣ ଥିଲା? ସେହି ଅଗ୍ନିସ୍ତମ୍ଭ ଯାହାକି ପରମେଶ୍ୱର ନିଜେ ଥିଲେ, ଯିଏକି ତାହାଙ୍କର ଲୋକମାନଙ୍କ ମଧ୍ୟରେ ନିଜକୁ ବିଭକ୍ତ କରିଥିଲେ, ଲୋକମାନଙ୍କ ଭିତରକୁ ଆସୁଥିଲେ। ଯୀଶୁଙ୍କ ପାଖରେ ସମଗ୍ର ବିଷୟ ଥିଲା, ତାହାଙ୍କ ପାଖରେ ବିନା ପରିମାପରେ ଆତ୍ମା ଥିଲା। ଆମେ ଏହାକୁ ମାପ ଅନୁସାରେ ପାଇଥାଉ। କଣ ଆପଣ ତାହା ବୁଝୁଛନ୍ତି, ଯାହା ମୋର କହିବାର ଅର୍ଥ? କାରଣ ଆମେ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରାଯାଇଥିବା ସନ୍ତାନ ଅଟୁ। ତାହାଙ୍କର ଜୀବନ, ତାହାଙ୍କର ଅନନ୍ତ ଜୀବନ ଆସୁଥିଲା। ତେବେ କଣ ଘଟିତ ହେଲା? ତାପରେ ସେମାନେ ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଲେ। ବର୍ତ୍ତମାନ ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ଗୁଜବ କେବେ ଆରମ୍ଭ ହେଲା? ଯଦି ସେମାନଙ୍କୁ ସେହି ପାହାଚରୁ ତଳକୁ ଓହ୍ଲାଇ ସେହି ପ୍ରାସାଦ ପ୍ରାଙ୍ଗଣକୁ ଯିବା କିମ୍ବା ବାହାରକୁ ମନ୍ଦିର ପ୍ରାଙ୍ଗଣକୁ ଯିବା ପାଇଁ ସେହି ଉପର କୋଠରୀରୁ ବାହାରି ଆସିବାକୁ ପଡିଥିଲା, ଯାହାକି ବୋଧହୁଏ ସେଠାରୁ ଏକ ସହର ବ୍ଲକ ଦୂରରେ ଥିଲା, ଯେଉଁଠାରେ କି ସେମାନେ ଥିଲେ। ଉପର ମହଲା ଏବଂ ତଳ ବାହାରେ ପ୍ରାଙ୍ଗଣରେ, ଯେଉଁଠାରେ କି ସମସ୍ତ ଲୋକମାନେ ଏକାଠି ଏକତ୍ରିତ ହୋଇଥିଲେ ଏବଂ ସେମାନେ ସେଠାରୁ ଆତ୍ମାରେ ମଦ୍ୟପାନ କରିଥିବା ପରି ବାହାରି ଆସିଥିଲେ। କାରଣ ଲୋକମାନେ କହିଥିଲେ, ଏହି ଲୋକମାନେ ନୂତନ ଦ୍ରାକ୍ଷାରସରେ ପରିପୂର୍ଣ୍ଣ। ସେମାନେ କେବେ ଏପରି କୌଣସି ବିଷୟ କିଛି ଦେଖିନଥିଲେ ଏବଂ ପ୍ରତ୍ୟେକ ଜଣ ଏହା କହିବାକୁ ଚେଷ୍ଟା କରୁଥିଲେ, ପବିତ୍ର ଆତ୍ମା ଆସିଯାଇଛନ୍ତି, ପରମେଶ୍ୱରଙ୍କ ପ୍ରତିଜ୍ଞା ମୋ ଉପରେ ଅଛି, ମୁଁ ଆତ୍ମାରେ ପରିପୂର୍ଣ୍ଣ ହୋଇଅଛି। ଏବଂ ସେ ଜଣେ ଗାଲିଲିୟ ହୋଇ ସେ ଯେଉଁ ଲୋକ ସହିତ କଥା ହେଉଥିଲେ, ଜଣେ ଆରବୀୟ କିମ୍ବା ପାରସୀୟ ଥିଲେ, ତାଙ୍କୁ ତାଙ୍କର ନିଜ ଭାଷାରେ କଥା କହୁଥିବାର ଶୁଣୁଥିଲେ। ଆମେମାନେ କିପରି ଶୁଣୁଅଛୁ? ଏକ ଅଜ୍ଞାତ ଭାଷା ନୁହେଁ, ଆମେମାନେ ଯେଉଁ ଭାଷାରେ ଜନ୍ମ ହୋଇଥିଲୁ ସେହି ଭାଷାରେ ଆମେମାନେ କିପରି ଶୁଣୁଅଛୁ? ଏସବୁ କହୁଥିବା ଲୋକମାନେ କଣ ଗାଲିଲିୟ ନୁହନ୍ତି କି? ଏବଂ ବୋଧହୁଏ ଗାଲିଲିୟ ଭାଷା କହୁଥିଲେ, ମାତ୍ର ଯେତେବେଳେ ସେମାନେ ତାହା ଶୁଣିଲେ, ଏହା ସେହି ଭାଷାରେ ଥିଲା ଯେଉଁଥିରେ ସେମାନେ ଜନ୍ମ ହୋଇଥିଲେ। ଯଦି ସେପରି ନୁହେଁ, ମୁଁ ଚାହେଁ ଯେ ଆପଣ ମୋତେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ, ଏହା କିପରି ଥିଲା ଯେ ପିତର ସେଠାରେ ଉପରକୁ ଉଠି ଗାଲିଲିୟ ଭାଷାରେ କଥାବାର୍ତ୍ତା କରିଥିଲେ ଏବଂ ସେହି ସମଗ୍ର ସମୂହ ତାହା ଶୁଣିଥିଲେ ଯାହା ସେ କହୁଥିଲେ? 3000 ପ୍ରାଣ ଠିକ ସେଠାରେ ଖ୍ରୀଷ୍ଟଙ୍କ ନିକଟକୁ ଆସିଥିଲେ ଏବଂ ପିତର ଗୋଟିଏ ହିଁ ଭାଷାରେ କଥାବାର୍ତ୍ତା କରିଥିଲେ। ନିଶ୍ଚିତରେ ଏହା ପରମେଶ୍ୱର ଏକ ଚମତ୍କାର ପ୍ରଦର୍ଶନ କରୁଥିଲେ। ପିତର ସେହି ସମାନ ଶ୍ରୋତାବୃନ୍ଦଙ୍କୁ, ଯାହାକି ମେସୋପୋଟାମିଆର ବାସିନ୍ଦା ଏବଂ ଅପରିଚିତ ବ୍ୟକ୍ତି ଓ ଧର୍ମ ପରିବର୍ତ୍ତନକାରୀ ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥିଲା ଏବଂ ସମଗ୍ର ବିଶ୍ୱର ସମସ୍ତ ବିଷୟ ସେଠାରେ ଛିଡ଼ା ହୋଇଥିଲେ ଏବଂ ପିତର ଛିଡ଼ା ହୋଇ ଗୋଟିଏ ଭାଷାରେ ପ୍ରଚାର କରିଥିଲେ ଏବଂ ସମସ୍ତେ ତାହାଙ୍କୁ ଶୁଣିଥିଲେ। ଯେଣୁ 3000 ଲୋକ ମନଫେରଣ କରିଥିଲେ ଏବଂ ସଙ୍ଗେ ସଙ୍ଗେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୋଇଥିଲେ, ତାହା କିପରି ଅଟେ? ଦେଖନ୍ତୁ ବନ୍ଧୁଗଣ, ମୁଁ ମୋର ନାମଧାରୀ ପେଣ୍ଟିକଷ୍ଟାଲ ଭାଇକୁ ଠିକ ବର୍ତ୍ତମାନ ହିଁ ଏହାକୁ ଗ୍ରହଣ କରନ୍ତୁ ବୋଲି ଆଶା କରିପାରେ ନାହିଁ, ମାତ୍ର ଆପଣ ଏହାକୁ ବାଇବେଲ ଦେଇ ଅନୁସନ୍ଧାନ କରନ୍ତୁ ଏବଂ ମୋତେ କୁହନ୍ତୁ ଯେ କୌଣସି ସମୟରେ ଯେ ସେମାନେ କେବେ କେଉଁଠାରେ ପବିତ୍ର ଆତ୍ମାକୁ ଗ୍ରହଣ କରିଥିଲେ ଏବଂ ଏପରି ଏକ ଭାଷାରେ କଥା କହିଥିଲେ ଯାହାକି ସେମାନେ ଜାଣିନଥିଲେ ଯେ ସେମାନେ କଣ କହୁଛନ୍ତି। ଏବଂ ଯଦି ତାହା ହିଁ ସେହି ଉପାୟ ଅଟେ ଯେ ସେମାନେ ତାହା ସେଠାରେ ପାଇଥିଲେ, ତେବେ ସେହି ସାର୍ବଭୌମ ପରମେଶ୍ୱର ଏହାକୁ ପ୍ରତ୍ୟେକ ଥର ସେହି ସମାନ ଭାବରେ ହିଁ ଘଟିବାକୁ ଅଛି। ତେବେ ମୁଁ କରିପାରେ ନାହିଁ। ତେବେ କର୍ଣ୍ଣିଙ୍କ ଘରେ ଆମର ମନେ ଥିବ, ଯେତେବେଳେ ଆମେ ଗତ ରାତିରେ ସମୀରଣକୁ ଯାଇଥିଲୁ, ଆମେ ପାଇଲୁ ଯେ ସେଠାରେ ଅନ୍ୟ କୌଣସି ଭାଷାରେ ସେମାନେ ଶୁଣିଥିଲେ ବୋଲି ସେହି ସମ୍ବନ୍ଧରେ ଗୋଟିଏ ହେଲେ ବିଷୟ ଅଭିଲେଖ କରା ହୋଇନାହିଁ, ତାହା ବିଷୟରେ କିଛି କୁହାଯାଇ ନାହିଁ। କିନ୍ତୁ ଯେତେବେଳେ ସେମାନେ କର୍ନିଲିୟଙ୍କ ଘରକୁ ଗଲେ, ଯେଉଁଠାରେ କି 3 ଭିନ୍ନ ଜାତିର ଲୋକ ଥିଲେ, ସେମାନେ ପରଭାଷାରେ କଥା କହିଥିଲେ ଏବଂ ଯେତେବେଳେ ସେମାନେ ତାହା କଲେ, ଯଦି ସେମାନେ ତାହା କରିଥିଲେ, ସେମାନେ ତାହା ପାଇଥିଲେ। ପିତର କହିଲେ ଠିକ ସେହିଭଳି ଯେପରିକି ସେମାନେ ଆରମ୍ଭରେ ପାଇଥିଲେ ଏବଂ ସେମାନେ ଜାଣିଥିଲେ ଯେ ବିଜାତିମାନେ ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ପାଇଛନ୍ତି, କାରଣ ସେମାନେ ଠିକ ସେହି ପ୍ରକାରେ ପବିତ୍ର ଆତ୍ମା ପ୍ରାପ୍ତ ହୋଇଥିଲେ ଯେପରିକି ସେମାନେ ଆରମ୍ଭରେ ପାଇଥିଲେ। ମୋର ଏଠାରେ ଏକ ପ୍ରଶ୍ନ ଅଛି, କିଛି ମିନିଟରେ ତାହା ଉପରେ କିଛି ଗୋଟାଏ ଅଛି। ମୁଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଚାହେଁ, ଯେଣୁ ଆପଣ ଦେଖିବେ ଯେ ତାହା କଣ ଅଟେ। ତେବେ ମୁଁ ସେହି ଲୋକମାନଙ୍କୁ ଆଶା କରିପାରେ ନାହିଁ ଯେଉଁମାନେ କି ଭିନ୍ନ ଭାବେ ଶିକ୍ଷା ପାଇଛନ୍ତି। ମୋର ପ୍ରିୟ ମୂଲ୍ୟବାନ ପେଣ୍ଟିକଷ୍ଟାଲ ଭାଇମାନେ ମୋ କଥା ଶୁଣନ୍ତୁ, ମୁଁ ଏହାକୁ ବାହାରେ ଶିକ୍ଷା ଦେବି ନାହିଁ। ଏହା ହିଁ ବିବାଦ ସୃଷ୍ଟି କରିବା ପାଇଁ ମୁଁ କିଛି କରିବି ନାହିଁ। ମାତ୍ର ଯଦି ଆମେ ସତ୍ୟ ନ ପାଇବା ତାହେଲେ ଆମେ କେବେ ଆରମ୍ଭ କରିବାକୁ ଯାଉଅଛୁ? ଆମକୁ ସଳଖ କରିବା ପାଇଁ ଏଠାରେ କିଛି ଘଟିବା ନିମନ୍ତେ ଆମ ପାଖରେ କିଛି ଗୋଟାଏ ରହିବାକୁ ଅଛି। ଆମକୁ ବର୍ତ୍ତମାନ ଏଠାରେ ଉଦ୍ଧାନ୍ତିକରଣର ଅନୁଗ୍ରହ ପାଇବାକୁ ଅଛି, ସତ୍ୟକୁ ସମ୍ମୁଖକୁ ଆସିବାକୁ ଅଛି। ଯଦି ଜଣେ ବ୍ୟକ୍ତି ବଧିର ଓ ମୁକ ଥାଏ ଏବଂ ଆଦୌ କହି ନ ପାରୁଥାଏ, ତେବେ ସେ କଣ କରିବ? କଣ ସେ ପବିତ୍ର ଆତ୍ମା ଗ୍ରହଣ କରିପାରିବ କି? କଣ ହୁଏ ଯଦି ତାର ଆରମ୍ଭରୁ ହିଁ ଜିହ୍ୱା ନଥାଏ ଏବଂ ସେହି ବେଚାରା ଲୋକଟି ଉଦ୍ଧାର ପାଇବାକୁ ଚାହେଁ? ବୁଝିଲେ, ଏହା ହେଉଛି ପବିତ୍ର ଆତ୍ମା ଏକ ବାପ୍ତିସ୍ମ। ଏବଂ ତାପରେ ଏହି ସମସ୍ତ ଦାନ ଗୁଡିକ, ଯେପରିକି ପରଭାଷାରେ କଥା କହିବା, ଭାଷା ଗୁଡିକର ଅର୍ଥ କରିବା, ଏହା ଆପଣ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଦ୍ୱାରା ଶରୀର ଭିତରେ ଆସିବା ପରେ ଅଟେ, କାରଣ ସେହି ଦାନ ଗୁଡିକ ଖ୍ରୀଷ୍ଟଙ୍କ ଶରୀରରେ ଅଛି। ତେବେ ସେହି କାରଣ ଯେଉଁଥି ଯୋଗୁଁ ମୁଁ କୁହେ, ବର୍ତ୍ତମାନ ଏଠାରେ ଦେଖନ୍ତୁ, କଣ ଆପଣ ଆଶା କରିପାରିବେ ଯେ କ୍ୟାଥୋଲିକ ମଣ୍ଡଳୀ, ଯାହାକି ପ୍ରେରିତମାନଙ୍କ ପରେ ଜଗତର ପ୍ରଥମ ସଂଗଠିତ ମଣ୍ଡଳୀ ଥିଲା, ତାପରେ କ୍ୟାଥୋଲିକ ମଣ୍ଡଳୀ ସଂଗଠିତ ହୋଇଥିଲା ଓ ଶେଷ ପ୍ରେରିତଙ୍କ ମୃତ୍ୟୁର ଶହ ଶହ ବର୍ଷ ପରେ ପ୍ରେରିତମାନଙ୍କର ପରେ କିଛି 600 ଏବଂ କେତେ ବର୍ଷ ପରେ ନାଇସିନ ପରିଷଦର ଠିକ ପରେ ପରେ, ଯେତେବେଳେ ନାଇସିନ ପିତୃପୁରୁଷମାନେ ଏକାଠି ହୋଇ ସଂଗଠିତ ହେଲେ, ତାପରେ ସେମାନେ ବିଶ୍ୱବ୍ୟାପୀ ମଣ୍ଡଳୀକୁ ସ୍ଥାପନ କଲେ, ଯାହାକି କ୍ୟାଥୋଲିକ ମଣ୍ଡଳୀ ଥିଲା। ସେଠାରେ ସେମାନେ ଏକ ବିଶ୍ୱ ମଣ୍ଡଳୀ ଗଠନ କରିଥିଲେ ଏବଂ ସେହି କ୍ୟାଥୋଲିକ ଶବ୍ଦର ଅର୍ଥ ହେଉଛି ବିଶ୍ୱବ୍ୟାପୀ, ଯାହାକି ସର୍ବତ୍ର ଅଟେ। ସେମାନେ ରୋମାନ ପାଗାନ ବା ମୂର୍ତ୍ତି ପୂଜକ ରୋମ, ପାପାଲ ବା ପୋପ ସମ୍ବନ୍ଧୀୟ ରୋମରେ ପରିଣତ ହୋଇଥିଲା ଏବଂ ସେମାନେ ମୁଖ୍ୟ ଭାବରେ ପିତରଙ୍କ ସ୍ଥାନ ନେବା ପାଇଁ ଏକ ପୋପକୁ ସ୍ଥାପନ କଲେ, ଯାହାକୁ ସେମାନେ ଭାବିଥିଲେ ଓ କହିଥିଲେ ଯେ ଯୀଶୁ ରାଜ୍ୟର ଚାବି ଦେଇଛନ୍ତି। ଏବଂ ସେହି ପୋପ ଅମୋଘ ଥିଲେ ଏବଂ ଆଜି ମଧ୍ୟ କ୍ୟାଥୋଲିକ ମଣ୍ଡଳୀ ପ୍ରତି ତାହା ଅଟନ୍ତି। ତାହା ତାଙ୍କର ଶବ୍ଦ ହେଉଛି ବ୍ୟବସ୍ଥା ଏବଂ ନିୟମ, ସେ ହେଉଛନ୍ତି ଅମୋଘ ପୋପ। ତାହା ଚାଲିଲା ଏବଂ ତାପରେ ଯେହେତୁ ସେମାନେ ଏହି କ୍ୟାଥୋଲିକ ଶିକ୍ଷା ସହିତ ସହମତ ହୋଇନଥାନ୍ତି, ସେମାନଙ୍କୁ ହତ୍ୟା କରାଗଲା, କାଠରେ ବାନ୍ଧି ପୋଡ଼ି ଦିଆଗଲା ଏବଂ ଅନ୍ୟ ସମସ୍ତ ବିଷୟ କରାଗଲା। ଆମେ ସମସ୍ତେ ତାହା ଜୋସେଫଙ୍କ ପବିତ୍ର ଲେଖାଗୁଡିକ ଏବଂ ଫକ୍ସ ବୁକ୍ ଅଫ୍ ମାର୍ଟିୟର ମାଧ୍ୟମରେ ଓ ଅନ୍ୟାନ୍ୟ କେତେକ ପବିତ୍ର ହିସ୍ଲପର ଟୁ ବାବିଲନ୍ସ ଏବଂ ସେହି ମହାନ ଇତିହାସ ଗୁଡିକରୁ ଜାଣୁ। ତାପରେ ଏହା 1500 ବର୍ଷ ପରେ, ଯେପରିକି ଆମେ ଜାଣୁ, ଅନ୍ଧକାର ଯୁଗ ବିଷୟରେ ଲୋକମାନଙ୍କଠାରୁ ବାଇବେଲ ଛଡ଼ାଇ ନିଆଯାଇଥିଲା ଏବଂ ଏହାକୁ ଜଣେ ସାନ ସାଧୁଙ୍କ ଦ୍ୱାରା ଲୁଚାଇ ରଖାଯାଇଥିଲା ଏବଂ ପ୍ରଭୃତି ବିଷୟ ଯାହା ଆମେ ବୁଝିଛୁ। ତାପରେ ପ୍ରଥମ ସଂସ୍କାର ଆସିଲା, ଯାହାକି ମାର୍ଟିନ ଲୁଥର ଥିଲେ ଏବଂ ସେ ବାହାରକୁ ବାହାରିଲେ ଓ କହିଲେ ଯେ ସେହି ପ୍ରଭୁବୋଧ, ଯାହାକୁ କ୍ୟାଥୋଲିକ ଶରୀର ବୋଲି କହିଥାନ୍ତି, ଖ୍ରୀଷ୍ଟଙ୍କର ଆକ୍ଷରିକ ଶରୀର ବୋଲି କହିଥାନ୍ତି, ତାହା କେବଳ ଖ୍ରୀଷ୍ଟଙ୍କ ଶରୀରକୁ ପ୍ରତିପାଦିତ କରିଥିଲା ଏବଂ ସେହି ପ୍ରଭୁବୋଧକୁ ସେହି ବେଦୀର ଦଣ୍ଡ ଉପରେ କିମ୍ବା ପାହାଚ ଉପରେ ପକାଇ ଦେଇଥିଲେ ଏବଂ ଏହାକୁ ଖ୍ରୀଷ୍ଟଙ୍କ ଆକ୍ଷରିକ ଶରୀର ବୋଲି କହିବାକୁ ନାସ୍ତି କଲେ। ଆଉ ପ୍ରଚାର କଲେ ଧାର୍ମିକମାନେ ବିଶ୍ୱାସ ଦ୍ୱାରା ବଞ୍ଚିବେ। ତେବେ ଆପଣ ଆଶା କରିପାରନ୍ତି ନାହିଁ ଯେ କ୍ୟାଥୋଲିକ ମଣ୍ଡଳୀ ତାଙ୍କ ସହ ସହମତ ହେବ, ନିଶ୍ଚିତରେ ନୁହେଁ, ଯେତେବେଳେ ସେମାନଙ୍କର ଅମୋଘ ମୁଖ୍ୟ ସେମାନଙ୍କୁ ନା କହିଥାନ୍ତି, ଠିକ ଅଛି। ତାପରେ ମାର୍ଟିନ ଲୁଥର ଧାର୍ମିକ ଗଣିତ ହେବା ପ୍ରଚାର କରିବା ପରେ ଜନ୍ ୱେସ୍ଲି ପବିତ୍ରୀକରଣ ପ୍ରଚାର କରି ଆସିଲେ ଏବଂ ସେ ପ୍ରଚାର କଲେ ଯେ ଜଣେ ବ୍ୟକ୍ତି ଧାର୍ମିକ ଗଣିତ ହେବା ପରେ, ଯାହାକି ଠିକ ଅଟେ, ମାତ୍ର ଆପଣଙ୍କୁ ତ ପବିତ୍ରୀକୃତ ପରିଷ୍କୃତ ହେବାକୁ ଅଛି, ଯୀଶୁଙ୍କ ରକ୍ତ ଦ୍ୱାରା ମନ୍ଦତାର ମୂଳକୁ ଆପଣଙ୍କ ଠାରୁ ବାହାର କରିନେବାକୁ ଅଛି। ତେବେ ଆପଣ ଲୁଥରମାନଙ୍କ ଠାରୁ ପବିତ୍ରୀକରଣ ପ୍ରଚାର କରିବାର ଆଶା କରିପାରନ୍ତି ନାହିଁ, କାରଣ ସେମାନେ ତାହା କରିବାକୁ ଯାଉନାହାନ୍ତି। ୱେସ୍ଲି ପବିତ୍ରୀକରଣ ପ୍ରଚାର କରିସାରିବା ପରେ ଏବଂ ଏଥିରୁ ଅନେକ ଛୋଟ ଛୋଟ ସମୂହ ଭଗ୍ନ ହୋଇ ପୃଥକ ହୋଇସାରିବା ପରେ, ତାପରେ ଯାହା ଆସେ ୱେସ୍ଲିୟନ ମେଥଡିଷ୍ଟ ଏବଂ ନାଜରିନ ଏବଂ ଅନ୍ୟାନ୍ୟ ପ୍ରଭୃତି, ଯାହାକି ସେମାନଙ୍କ ଯୁଗରେ ନିଆଁକୁ ଜଳାଇ ରଖିଥିଲେ। ତାପରେ ପେଣ୍ଟିକଷ୍ଟ ଆସିଲା ଏବଂ କହିଲା, କାହିଁକି ପବିତ୍ର ଆତ୍ମା ତ ବାପ୍ତିସ୍ମ ଅଟେ ଏବଂ ଆମେ ଏହା ପାଇବା ବେଳେ ପରଭାଷାରେ କଥା କହିଥାଉ, ନିଶ୍ଚିତରେ। ତାପରେ ଯେତେବେଳେ ତାହା ଆସିଲା, ଆପଣ ନାଜରିନ ଏବଂ ୱେସ୍ଲିୟନ ମେଥଡିଷ୍ଟ ମାନଙ୍କୁ ଏବଂ ପ୍ରଭୃତି ସେମାନଙ୍କଠୁ ଆଶା କରିପାରିବେ ନାହିଁ ଯେ ତାହା ବିଶ୍ୱାସ କରିବେ। ସେମାନେ ତାହା କରିବେ ନାହିଁ, ସେମାନେ ଏହାକୁ ଶୈତାନ ବୋଲି କହିଥିଲେ, ଠିକ ଅଛି। କଣ ହେଲା, ସେମାନେ ପତିତ ହେବା ଆରମ୍ଭ କଲେ, ପେଣ୍ଟିକଷ୍ଟ ବଢିବା ଆରମ୍ଭ କରେ। ତେବେ ଏହା ଏପରି ଏକ ସ୍ଥାନ ପର୍ଯ୍ୟନ୍ତ ବଢିଯାଇଛି ଯେ ଏପରିକି ପେଣ୍ଟିକଷ୍ଟ ସୁଦ୍ଧା କମ୍ପିତ ହୋଇ ଉଠିଛି, ଏହା ସଂଗଠିତ ହୋଇଛି ଏବଂ ବାହାରି ଯାଇଛି, ଅନ୍ୟ କିଛି ଗ୍ରହଣ କରେ ନାହିଁ। ସେମାନଙ୍କର ନିଜସ୍ୱ ନିୟମ ଏବଂ ଆଇନ ଗୁଡିକ ଅଛି ଏବଂ ତାହା ଏହାକୁ ସମାଧାନ କରେ। ବର୍ତ୍ତମାନ ଯେତେବେଳେ ପବିତ୍ର ଆତ୍ମା ଆସି କୌଣସି ବିଷୟର ସତ୍ୟ ପ୍ରକାଶ କରନ୍ତି ଏବଂ ତାହାଙ୍କର ନିଜ ଉପସ୍ଥିତି ଏବଂ ତାହାଙ୍କର ବାକ୍ୟ ଦ୍ୱାରା ଏହାକୁ ପ୍ରମାଣ କରନ୍ତି, ସେତେବେଳେ ଆପଣ ପେଣ୍ଟିକଷ୍ଟାଲ ଲୋକମାନଙ୍କୁ ଏହା କହିବାର ଆଶା କରନ୍ତି ନାହିଁ, ମୁଁ ଏହା ସହିତ ଏକମତ ହେବି। ଆପଣଙ୍କୁ ତ ଏକାକୀ ଠିଆ ହେବାକୁ ଅଛି, ଯେପରିକି ଲୁଥର କରିଥିଲେ, ଯେପରିକି ୱେସ୍ଲି କରିଥିଲେ ଏବଂ ଯେପରିକି ଅନ୍ୟମାନେ ସମସ୍ତେ କରିଥିଲେ। ଆପଣଙ୍କୁ ତ ତାହା ଉପରେ ଛିଡ଼ା ହେବାକୁ ଅଛି, କାରଣ ସମୟ ସନ୍ନିକଟ ଅଟେ ଏବଂ ତାହା ହିଁ ଅଟେ ଯାହାକି ମୋତେ ଏକ ବିଚିତ୍ର ପ୍ରାଣୀ କରିଥାଏ, ତାହା ହିଁ ଅଟେ ଯାହାକି ମୋତେ ଭିନ୍ନ କରିଥାଏ। ଏବଂ ମୁଁ ମୋର ମୂଲ୍ୟବାନ ଭାଇ ଓରାଲ ରବର୍ଟସ ଏବଂ ଟମି ଅସବର୍ଣ୍ଣ, ଟମି ହିକ୍ସ ଏବଂ ସେମାନଙ୍କ ପରି ଆରମ୍ଭ କରିପାରେ ନାହିଁ, କାରଣ ମଣ୍ଡଳୀ ଗୁଡ଼ିକ ମୋ ସହିତ ସହମତ ହେବେ ନାହିଁ। ସେମାନେ କୁହନ୍ତି ସେ ଅନନ୍ତ ସୁରକ୍ଷା ଉପରେ ବିଶ୍ୱାସ କରନ୍ତି, ସେ ଜଣେ ବାପ୍ଟିଷ୍ଟ, ସେ ପବିତ୍ର ଆତ୍ମାଙ୍କର ପ୍ରାରମ୍ଭିକ ପ୍ରମାଣ ଭାବରେ ପରଭାଷାରେ କଥା କହିବାରେ ବିଶ୍ୱାସ କରନ୍ତି ନାହିଁ, ସେହି ଲୋକଠାରୁ ଦୂର ହୁଅ, ବୁଝିଲେ। କିନ୍ତୁ ଏହା ସହିତ ସମ୍ମୁଖାସମ୍ମୁଖୀ ହୁଅନ୍ତୁ, ଏହାକୁ ମୁହାଁମୁହିଁ ହୁଅନ୍ତୁ। ସେମାନେ ଲୁଥରାନ ମାନଙ୍କୁ, ସେହି ମେଥଡିଷ୍ଟକୁ ସାମ୍ନା କରିପାରନ୍ତି, ପେଣ୍ଟିକଷ୍ଟାଲ ମେଥଡିଷ୍ଟକୁ ସାମ୍ନା କରିପାରନ୍ତି, ମୁଁ ଏହା ସହିତ ପେଣ୍ଟିକଷ୍ଟାଲର ସାମ୍ନା କରିପାରେ। ଏହା ଅବିକଳ ଠିକ ଅଟେ, ଏହା ସତ୍ୟ ଅଟେ। ଏହା କାହିଁକି ଅଟେ? ଆମେ ତ ଆଲୋକରେ ଗତି କରୁଅଛୁ ଯେପରିକି ସେ ଆଲୋକରେ ଅଛନ୍ତି, ବୁଝିଲେ। ଆମେ ମହାରାଜାଙ୍କ ରାଜପଥ ଉପରକୁ ଯାଉଅଛୁ ଏବଂ ଏହା ଯେତେ ଆଗକୁ ଯାଏ ଅଧିକ ଅନୁଗ୍ରହ ଦିଆଯାଏ, ଅଧିକ ଶକ୍ତି ଦିଆଯାଏ, ଅଧିକ ଅଲୌକିକ ବିଷୟ ଦିଆଯାଏ ଏବଂ ଆମେ ସେଠାରେ ଅଛୁ। ଏହା ସେହି ଘଟିକା ଅଟେ ଯେଉଁଠାରେ କି ପବିତ୍ର ଆତ୍ମା ଏକ ପ୍ରକାଶ ରୂପରେ ଓହ୍ଲାଇ ଆସିଛନ୍ତି, ଯେପରିକି ସେ ଆରମ୍ଭରେ ଥିଲେ ଏକ ଅଗ୍ନିସ୍ତମ୍ଭ ରୂପେ ଏବଂ ନିଜକୁ ପ୍ରକାଶ କରିଛନ୍ତି, ସେହି ସମାନ କାର୍ଯ୍ୟଗୁଡ଼ିକ କରୁଛନ୍ତି ଯାହା ସେ କରିଥିଲେ ଯେତେବେଳେ ସେ ଏଠାରେ ଧରାପୃଷ୍ଠରେ ଥିଲେ। ଏବଂ ଯୀଶୁ କହିଲେ, ତୁମେ କିପରି ଜାଣିବ ଯେ ସେମାନେ ଠିକ୍ ଅଟନ୍ତି କି ନୁହେଁ? ସେମାନଙ୍କର ଫଳଗୁଡ଼ିକ ଦ୍ୱାରା ତୁମେ ସେମାନଙ୍କୁ ଜାଣିବ। ଯିଏ ମୋ ଉପରେ ବିଶ୍ୱାସ କରେ, ମୁଁ ଯେଉଁ କାର୍ଯ୍ୟ କରେ ସେ ମଧ୍ୟ ତାହା କରିବ। ଏହି ଚିହ୍ନ ଗୁଡ଼ିକ ବିଶ୍ୱାସୀମାନଙ୍କର ଅନୁଗମନ କରିବ। ତେବେ ମୋର ପେଣ୍ଟିକଷ୍ଟାଲ ଭାଇମାନେ, ମୁଁ ଆପଣମାନଙ୍କ ସଙ୍ଗରେ ଅଛି, ମୁଁ ଆପଣମାନଙ୍କ ମଧ୍ୟରୁ ଜଣେ ଅଟେ, ମୁଁ ପବିତ୍ର ଆତ୍ମା ପାଇଅଛି, ମୁଁ ପରଭାଷାରେ କଥା କହିଅଛି, ମାତ୍ର ମୁଁ ତାହା ପବିତ୍ର ଆତ୍ମା ପାଇବା ବେଳେ ପାଇନାହିଁ। ମୁଁ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ପାଇଅଛି, ମୁଁ ପରଭାଷାରେ କଥା କହିଅଛି, ଭବିଷ୍ୟତବାଣୀ କରିଅଛି, ଜ୍ଞାନ ବୁଦ୍ଧି ଅର୍ଥ କରିବାର ଦାନ ପାଇଅଛି ଏବଂ ସବୁକିଛି ଘଟୁଅଛି, ମାତ୍ର ମୁଁ ସେହି ବିଷୟ ମଧ୍ୟରୁ କୌଣସିର ଅଧୀନ ଅଟେ, କାରଣ ବର୍ତ୍ତମାନ ମୁଁ ପରମେଶ୍ୱରଙ୍କ ଜଣେ ସନ୍ତାନ ଅଟେ। ସେହି ଶକ୍ତି ପରମେଶ୍ୱରଙ୍କ ଅଗ୍ନି ମୋ ପ୍ରାଣ ଭିତରେ ଅଛି। ସେହି ଅଗ୍ନିର ଜିହ୍ୱା ଯାହା ସ୍ଥାପିତ ହୋଇଥିଲା ମୋ ଅନ୍ତର ଭିତରକୁ ଆସିଲା ଏବଂ ପରମେଶ୍ୱରଙ୍କ ବିପରୀତ ସମସ୍ତ କିଛି ବିଷୟକୁ ପୋଡ଼ିଦେଲା, ଆଉ ବର୍ତ୍ତମାନ ମୁଁ ତାହାଙ୍କର ଆତ୍ମାଙ୍କ ଦ୍ୱାରା ପରିଚାଳିତ ଅଟେ। ସେ କହିପାରନ୍ତି, ଏଠାକୁ ଯାଅ ଏବଂ ମୁଁ ଯିବି, ଏଠାକୁ ଯାଅ ମୁଁ ଯିବି, ଏଠାରେ କୁହ ମୁଁ କହିବି, ଏବଂ ଏହା ତାହା ଏବଂ ଅନ୍ୟ କିଛି କର, ଆପଣ ସେଠାରେ ଅଛନ୍ତି। ଠିକ ସେହିପରି ଆପଣ ଆତ୍ମାଙ୍କ ଦ୍ୱାରା ପରିଚାଳିତ ଅଟନ୍ତି, ତା ଆପଣଙ୍କ ଭିତରେ ପରମେଶ୍ୱର ନିଜର ଇଚ୍ଛାକୁ ସାଧନ କରୁଛନ୍ତି, ତାହା ଯାହା ହେଉ ନା କାହିଁକି ସେ ଆପଣଙ୍କ ଇଚ୍ଛା ସାଧନ କରୁଛନ୍ତି। ତେବେ ଶୁଣନ୍ତୁ, ମୋତେ ଏଠାରେ ପାଠ କରି ଦେଖିବାକୁ ଦିଅନ୍ତୁ, ଏହା ପୂର୍ବେ କି ଆମେ ଏଠାରେ ଲେକ୍ସିକନ ଉପରେ ପ୍ରଶ୍ନ ଗୁଡ଼ିକୁ ଆରମ୍ଭ କରୁ। ବର୍ତ୍ତମାନ ଭାଟିକାନ ଅନୁବାଦରୁ ଖଣ୍ଡ 7 190-1205। ଏହା ନିର୍ଣ୍ଣୟ କରିବା କଷ୍ଟସାଧ୍ୟ ଥିଲା ଯେ ତାହା ଏକ ବିଦେଶୀ ଭାଷାରେ କଥାବାର୍ତ୍ତା କରୁଥିବା ଲୋକଙ୍କ ସ୍ୱର ଥିଲା କିଏ ବା ସେହି ଅଲୌକିକ ପବନର ପ୍ରଚଣ୍ଡ ବେଗରେ ବହୁଥିବାର ସେହି କାର୍ଯ୍ୟର ବିବୃତି ବା ଗୁଜବ ଥିଲା ଯାହାକି ଜନସମାଗମକୁ ଉତ୍ସାହିତ କରିଥିଲା। ସେମାନେ ଏହା ବୁଝିପାରିନଥିଲେ। ତେବେ ଧ୍ୟାନ ଦିଅନ୍ତୁ, ଏହା ଲୋକମାନେ ଥିଲେ କି ନାହିଁ, ମୁଁ କେବଳ ବର୍ଣ୍ଣନା କରିବି। ଏଠାରେ ଦଳେ ଗରିବ ଦରିଦ୍ର ଗାଲିଲିୟ ଲୋକମାନେ ଅଛନ୍ତି ଏବଂ ଏଠାରେ ସେମାନେ ସେଠାରେ ରାସ୍ତାରେ ଅଛନ୍ତି। ସେମାନେ ଏହିପରି କୌଣସି ବିଷୟ କଦାପି ଦେଖିନାହାନ୍ତି। ସେମାନଙ୍କର ହାତଗୁଡ଼ିକ ଉର୍ଦ୍ଧ୍ୱରେ ଉଠିଥାଇ ସେହି ଉପର କୋଠରୀରୁ ସେହି ପାହାଚ ତଳକୁ ଓହ୍ଲାଇ ସେଠାକୁ ଆସିଥିଲେ, ଠିକ ପରିପୂର୍ଣ୍ଣ ହୋଇଥିଲେ। ସେମାନେ ଏ ଯାଏ କେବେ ହେଲେ କଥା କହିନଥିଲେ, ବୁଝିଲେ। ଏଠାରେ ସେମାନେ ସେଠାରୁ ତଳକୁ ଓହ୍ଲାଇ ଆସୁଛନ୍ତି ଏବଂ ବର୍ତ୍ତମାନ ଆସନ୍ତୁ କହିବା, ସେମାନେ ସେଠାରେ ମଦ୍ୟପ ଭାବରେ ଛିଡ଼ା ହୋଇଥିଲେ, ଆଉ ଲୋକମାନେ କହିଲେ, ଜଣେ ଗ୍ରୀକ୍ ଲୋକ ମୋ ପାଖକୁ ଦୌଡ଼ି ଆସିଲା ଏବଂ କହିଲା, ମୁଁ ଗାଲିଲିୟ ଭାଷା କହୁଅଛି। ଆପଣ ତାଙ୍କ ପାଖକୁ ଦୌଡ଼ି ଆସି କୁହନ୍ତି, ଏବଂ ତୁମ ସହିତ ମାମଲା କ'ଣ ବାଳକ? ମୁଁ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଅଛି, ପରମେଶ୍ୱରଙ୍କ ଶକ୍ତି ସେଠାରେ ସେହି କୋଠରୀରେ ଓହ୍ଲାଇ ଆସିଥିଲା, କିଛି ଗୋଟାଏ ମୋ ସହିତ ଘଟିତ ହେଲା, ଓ ପରମେଶ୍ୱରଙ୍କ ଗୌରବ ହେଉ। ଏବଂ ଆଉ ଜଣେ ଏଠାରେ, ସେ ଜଣେ ଆରବର ଲୋକ ସହିତ କଥା ହେଉଥିଲେ, ଆଉ ସେ ନିଜେ ଜଣେ ଗାଲିଲିୟ ହୋଇ ଆରବ ଭାଷା କହୁଥିଲେ। ତେବେ ସେମାନେ କହିପାରିନଥିଲେ ଯେ କଣ ତାହା ପ୍ରବଳ ବେଗରେ ବହୁଥିବା ପବନ ଥିଲା ଯାହାକି ଲୋକମାନଙ୍କୁ ଏକତ୍ରିତ କରିଥିଲା। ଯେତେବେଳେ କି ଜନସମାଗମ ଏକାଠି ଆସିଥିଲେ କିଏ ବା ତାହା ବିଦେଶୀ ଭାଷାରେ କଥାବାର୍ତ୍ତା କରିବା ବିଷୟ ଥିଲା ଯାହା ସେମାନେ କହୁଥିଲେ। ତେବେ ବାଇବେଲ ଅବିକଳ କହେ ନାହିଁ, ଆପଣଙ୍କ ପାଖରେ ଦୁଇଟି ଜିନିଷ ଅଛି ଯାହାକି ଆପଣ ଦେଖିପାରନ୍ତି। ଏହା ଥିଲା ସେହି ବାହାର ଲୋକ କହିଲେ, ଏହା କେମିତି ଅଟେ ଯେ ଆମେମାନେ ପ୍ରତ୍ୟେକ ନିଜ ନିଜ ଭାଷାରେ ଶୁଣୁଅଛୁ ଯେଉଁଥିରେ କି ଆମେ ଜନ୍ମ ହୋଇଅଛୁ। ତାହା ଏହା କହିଲା ନାହିଁ ଯେ ସେମାନେ ଏହାକୁ କହୁଥିଲେ, କିନ୍ତୁ ସେମାନେ ଏହା ଶୁଣୁଥିଲେ। ତେବେ ସେହି ସମାନ ସମୂହ, ସେହି ସମାନ ଲୋକ ଏହାକୁ ବୁଝାଇଲେ। ପିତର କୌଣସି ବିଷୟ ଉପରେ ଡେଇଁ ପଡି କହିଲେ, ହେ ଗାଲିଲିଓ ଲୋକମାନେ ଓ ଜେରୁସାଲମରେ ବାସ କରୁଥିବା ଲୋକମାନେ, ଏହା ଆପଣମାନେ ଜାଣିନିଅନ୍ତୁ। ଲୋକମାନେ କହିଲେ ଯେ ସେମାନେ ଗାଲିଲିଓ ଭାଷା ଜାଣନ୍ତି ନାହିଁ, ଏହା ଆପଣମାନେ ଜାଣିନିଅନ୍ତୁ ଏବଂ ମୋର ଶବ୍ଦଗୁଡ଼ିକୁ କର୍ଣ୍ଣପାତ କରନ୍ତୁ। କେଉଁ ଭାଷାରେ ସେମାନଙ୍କ ସହ ସମସ୍ତଙ୍କ ସହ କଥା ହୋଇଥିଲେ? କାହିଁକି ଆପଣ ଯେପରି ଅନୁମାନ କରୁଛନ୍ତି ସେମାନେ ସେହିପରି ମଦ୍ୟପ ନୁହନ୍ତି? ଯେହେତୁ ଏହା ଦିନର ତୃତୀୟ ପହର ମାତ୍ର, କିନ୍ତୁ ଏହା ଜୋଏଲ ଭବିଷ୍ୟତ ବକ୍ତାଙ୍କ ଉକ୍ତ ସେହି କଥା ଅଟେ ଏବଂ ଶେଷ ଦିନରେ ଏହା ଘଟିତ ହେବ। ପରମେଶ୍ୱର କୁହନ୍ତି, ମୁଁ ସମସ୍ତ ମର୍ତ୍ତ ଉପରେ ଆପଣ ଆତ୍ମା ଢାଳିବି, ତୁମର ପୁତ୍ର ଓ କନ୍ୟାଗଣ ଭବିଷ୍ୟତବାଣୀ କରିବେ। ସେ ଆଗକୁ ଆହୁରି କହି ଚାଲିଲେ, ଆପଣ ଦୁଷ୍ଟ ହାତରେ ପରମେଶ୍ୱରଙ୍କ ନିର୍ଦ୍ଦୋଷ ପୁତ୍ରଙ୍କୁ କୃଷରେ ହତ କରିଅଛନ୍ତି। ଦାଉଦ ତାହାଙ୍କ ବିଷୟରେ କହିଥିଲେ, ତାହାଙ୍କର ପ୍ରାଣକୁ ନରକରେ ଛାଡ଼ିବେ ନାହିଁ, କିମ୍ବା ତାହାଙ୍କର ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବେ ନାହିଁ, ଏବଂ କହିଲେ, ଏହା ଆପଣମାନେ ଜାଣି ରଖନ୍ତୁ ଯେ ପରମେଶ୍ୱର ଏହି ସମାନ ଯୀଶୁଙ୍କୁ, ଯାହାକୁ ଆପଣମାନେ କୃଷାର୍ପିତ କଲେ, ଉଭୟ ପ୍ରଭୁ ଏବଂ ଖ୍ରୀଷ୍ଟ କରିଅଛନ୍ତି। ଆଉ ଯେତେବେଳେ ସେମାନେ ଏହା ଶୁଣିଲେ, ଆମେନ୍। କିଏ? ଆକାଶ ତଳେ ପ୍ରତ୍ୟେକ ଲୋକ। କଣ ଘଟୁଥିଲା? ସେ ଏହା କହୁନଥିଲେ, ବର୍ତ୍ତମାନ ମୁଁ ଗାଲିଲିଓ ଭାଷାରେ କହିବି, ମୁଁ ଏଥିରେ କହିବି ଏବଂ ମୁଁ ଏଥିରେ କହିବି। ପିତର ଏହି କଥା କହୁଥିବା ବେଳେ ସେମାନେ କହିଥିଲେ, ପୁରୁଷ ଓ ଭାଇମାନେ ପରିତ୍ରାଣ ପାଇବା ପାଇଁ ଆମେ କଣ କରିପାରିବା? ଏବଂ ପିତର ସେମାନଙ୍କୁ ସୂତ୍ର ଦେଇଥିଲେ। ତାହା ସେହିପରି ହିଁ ସର୍ବଦା ଘଟିଥାଏ, ବୁଝିଲେ? ଏହା ଉପରକୁ ବଢୁଅଛି, ପରମେଶ୍ୱରଙ୍କ ନିକଟକୁ ନିକଟବର୍ତ୍ତୀ ଚାଲିବା ଅଟେ। ଆପଣ କିପରି ଜାଣିଲେ? ତେବେ ବର୍ତ୍ତମାନ ଯେତେବେଳେ ଲୁଥର ଧାର୍ମିକ ଗଣନା କରିବା ବିଷୟ ଗ୍ରହଣ କଲେ, ସେ ଏହାକୁ ପବିତ୍ର ଆତ୍ମା ବୋଲି ଡାକିଲେ। ଏହା ଥିଲା ପରମେଶ୍ୱର ଏଥିରୁ ଟିକିଏ ସେଥିରେ ବୁଡ଼ାଇଲେ। ତାପରେ ସେ କଣ କହିଲେ? ୱେସ୍ଲି ପବିତ୍ରୀକରଣ ଗ୍ରହଣ କରିଥିଲେ ଏବଂ କହିଲେ, ବାଳକ, ଯେତେବେଳେ ତୁମେ ଚିତ୍କାର କରିଥାଅ, ତୁମେ ଏହା ପାଇଥାଅ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚ ପାଟି କରିଥିଲେ, ଯେଉଁମାନଙ୍କର କି ତାହା ନଥିଲା। ଯେତେବେଳେ ପେଣ୍ଟିକଷ୍ଟ ପରଭାଷାରେ ଅଜ୍ଞାତ ଭାଷାରେ କଥା ହୋଇଥିଲା, ସେମାନେ କହିଲେ, ବାଳକ, ତୁମେ ଏହା ପାଇଅଛ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଖରେ ତାହା ନଥିଲା। ତାହା ଜାଣିବାର ସେହି ଚିହ୍ନମାନ ଅଟେ ବୋଲି ସେପରି କୌଣସି ବିଷୟ ନାହିଁ। ଆପଣ ଏକ ଗଛକୁ ଜାଣିବାର ଏକମାତ୍ର ଉପାୟ ହେଲା, ଯୀଶୁ କହିଲେ, ଏହା ଯେଉଁ ଫଳ ଧାରଣ କରେ ତାହା ଦ୍ୱାରା, ଆତ୍ମାଙ୍କର କାର୍ଯ୍ୟ, ଆତ୍ମାଙ୍କର ଫଳ। ତାପରେ ଯେତେବେଳେ ଆପଣ ଜଣେ ବ୍ୟକ୍ତିଙ୍କୁ ଦେଖିବେ ଯିଏକି ଶକ୍ତିରେ ପରିପୂର୍ଣ୍ଣ, ଯିଏକି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ, ତାପରେ ଆପଣ ଏକ ଜୀବନ ଦେଖିବେ ଯାହାକି ବଦଳି ଯାଇଥାଏ। ଆପଣ ଏହି ଚିହ୍ନଗୁଡ଼ିକୁ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁଗମନ ହେଉଥିବାର ଦେଖିବେ। ମୋ ନାମରେ ସେମାନେ ଭୂତମାନଙ୍କୁ ଛଡ଼ାଇବେ, ନୂତନ ଭାଷାରେ କଥା କହିବେ। ଯଦି ଏକ ସାପ ସେମାନଙ୍କୁ ଦଂଶନ କରେ, ତାହା ସେମାନଙ୍କୁ ଆଘାତ କରିବ ନାହିଁ। ଯଦି ସେମାନେ କୌଣସି ବିଷାକ୍ତ ଜିନିଷ ଗ୍ରହଣ କରିବେ, ପାନ କରିବେ, ଏହା ସେମାନଙ୍କୁ କୌଣସି କ୍ଷତି କରିବ ନାହିଁ। ସେମାନେ ରୋଗୀମାନଙ୍କ ଉପରେ ହାତ ରଖିବେ ଏବଂ ସେମାନେ ସୁସ୍ଥ ହୋଇଯିବେ। ମୋର ପ୍ରଭୁ ଏହି ପ୍ରକାରର ଚିହ୍ନମାନ ବିଶ୍ୱାସ କରୁଥିବା ଲୋକମାନଙ୍କର ଅନୁଗମନ କରିବ। କିନ୍ତୁ ଆପଣ ଏହା ଭିତରକୁ କିପରି ପ୍ରବେଶ କରନ୍ତି? ସେହି ଦାନଗୁଡ଼ିକ ତ ଶରୀରରେ ଅଛି, ଆପଣ ଶରୀର ଭିତରକୁ କିପରି ପ୍ରବେଶ କରନ୍ତି? ଆପଣ ନିଜର କଥା କହିବା ଦ୍ୱାରା ନୁହେଁ, କିନ୍ତୁ ଗୋଟିଏ ଶରୀରରେ ବାପ୍ତିଜିତ ହେବା ଦ୍ୱାରା। ପ୍ରଥମ କରନ୍ତିଓ 12:13। ଗୋଟିଏ ଆତ୍ମା ଦ୍ୱାରା ଆମେ ସମସ୍ତେ ସେହି ଶରୀରରେ ବାପ୍ତିଜିତ ହୋଇଅଛୁ ଏବଂ ସମସ୍ତ ଦାନ ବରଦାନର ଅଧିକାରୀ ଅଟୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ତେବେ ଯଦି କେହି ଏହି ଟେପ୍କୁ ଶୁଣିବେ, କିଏ ବା ଏଠାରେ କେହି ଅସହମତ ହେବେ, ମନେ ରଖନ୍ତୁ ଭାଇ, ଏହାକୁ ବନ୍ଧୁ ଭାବରେ କରିବେ, କାରଣ ମୁଁ ଆପଣମାନଙ୍କୁ ପ୍ରେମ କରେ। ଆଜି ରାତିରେ ପ୍ରଥମ ପ୍ରଶ୍ନ, ଭାଇ ବ୍ରାନ୍ହମ୍, ମୁଁ ଭାବୁଛି ଟେଲିଭିଜନ ଜଗତ ପାଇଁ ଏକ ଅଭିଶାପ ଅଟେ, ଆପଣ ଏହା ବିଷୟରେ କଣ ଭାବନ୍ତି? ତେବେ ଯିଏ ବି ଏହାକୁ ଲେଖିଛନ୍ତି, ମୁଁ ଆପଣଙ୍କ ସହିତ ସହମତ ହେବାକୁ ଯାଉଅଛି। ସେମାନେ ଏହାକୁ ଜଗତ ପାଇଁ ଏକ ଅଭିଶାପ କରିଦେଇଛନ୍ତି। ଏହା ଜଗତ ପାଇଁ ଏକ ଆଶୀର୍ବାଦ ହୋଇପାରିଥାନ୍ତା, ମାତ୍ର ସେମାନେ ଏହାକୁ ଏକ ଅଭିଶାପ କରିଦେଇଛନ୍ତି। ସେହିପରି କିଛି ମୋ ପ୍ରିୟ ଲୋକମାନେ ତାହା ଅଟେ ଯାହାକି ଆପଣ ନିଜ ଭିତରେ ଦେଖନ୍ତି। ଯଦି ଟେଲିଭିଜନ ଏକ ଅଭିଶାପ ଅଟେ, ତେବେ ଖବରକାଗଜ ଏକ ଅଭିଶାପ ଅଟେ, ତେବେ ରେଡିଓ ଏକ ଅଭିଶାପ ଅଟେ, ଏବଂ ଅନେକ ସମୟରେ ତ ଟେଲିଫୋନ୍ ମଧ୍ୟ ଅଟେ। ବୁଝିଲେ ବୁଝିଲେ, ଏହା ତ ତାହା ଅଟେ ଯାହା ଆପଣ ଏଥିରୁ ଅର୍ଥ ବାହାର କରନ୍ତି। କିନ୍ତୁ ତାହା ହେତୁରୁ ଯାହାକି ଅନ୍ୟ ରାତିରେ ସେହି ଭାଇ କହିଥିଲେ ଯେ ଟେଲିଭିଜନରେ ଆଉ କୌଣସି କାର୍ଯ୍ୟକ୍ରମ ହିଁ ନାହିଁ, ତାହା ତ ଅତ୍ୟଧିକ ଟଙ୍କା ଅଟେ। ଜଣେ ଗରିବ ପ୍ରଚାରକ ଯିଏକି ପୂର୍ଣ୍ଣ ସୁସମାଚାର ପ୍ରଚାର କରେ, ଟେଲିଭିଜନରେ ଏକ କାର୍ଯ୍ୟକ୍ରମ କରିବା ପାଇଁ ସକ୍ଷମ ନୁହେଁ। ତେଣୁକରି ତେବେ ସେହି ଭାଇ ଅନ୍ୟ ରାତିରେ କହିଲେ, ମୁଁ ବିଶ୍ୱାସ କରେ କୌଣସି ସ୍ଥାନରେ କହିଲେ, ତୁମ ରେଡିଓରୁ ଧୂଳି ଝାଡି ଦିଅ, କିଏ ବା କାହାରିର, କିମ୍ବା ଏହାକୁ ସେହି କୋଣରୁ ବାହାର କରି ଆଣ ଏବଂ ସେହି କାର୍ଯ୍ୟକ୍ରମ ଗୁଡ଼ିକୁ ଶୁଣ। ତାହା ଠିକ୍। ମାତ୍ର ହେ ପ୍ରିୟ ବ୍ୟକ୍ତି, ଆପଣ ଯିଏ କେହି ବି ହୁଅନ୍ତୁ, ମୁଁ ନିଶ୍ଚିତରେ ଆପଣଙ୍କ ସହିତ ସହମତ ଅଟେ। ଏହା ମାନବ ଜାତି ପାଇଁ ଏକ ସବୁଠାରୁ ନିନ୍ଦନୀୟ ଜିନିଷ ହୋଇଯାଇଛି। ସେଠାରେ ସେମାନେ ଏହିସବୁ ଟଙ୍କା ନେଇ ନିଅନ୍ତି, ଯାହାକି କର ଆକାରରେ ସରକାରଙ୍କ ନିକଟକୁ ଯିବା ଉଚିତ, ଓ ଏହାକୁ ଏହି ସମସ୍ତ ସିଗାରେଟ୍ ଏବଂ ମଦ କାର୍ଯ୍ୟକ୍ରମ ଆଉ ସେହିପରି ଜିନିଷ ଗୁଡ଼ିକର ବିଜ୍ଞାପନରେ ଖର୍ଚ୍ଚ କରନ୍ତି ଏବଂ ସରକାରଙ୍କ ଟିକସରୁ ଛାଡ଼ ପାଇଯାଆନ୍ତି। ଆଉ ତାପରେ ସେମାନେ ଆସି ପ୍ରଚାରକମାନଙ୍କୁ ନିଅନ୍ତି ଓ ସେମାନଙ୍କୁ ନ୍ୟାୟାଳୟକୁ ଘୋଷାଡ଼ନ୍ତି, ଯେପରିକି ସେମାନଙ୍କଠାରୁ ଅଳ୍ପ ଟିକେ ଟଙ୍କା ପାଇପାରନ୍ତି। ମୁଁ ଆପଣଙ୍କ ସହିତ ସହମତ, ଏହା ଏକ ଭୟଙ୍କର ବିଷୟ ଅଟେ। ତେବେ ତାହା ନୁହେଁ, ଆପଣ ଜାଣନ୍ତି, ଏହା ତ କେବଳ ଏପରି କିଛି ବିଷୟ ଯାହାକି ଆପଣ ପାଆନ୍ତି। ଧନ୍ୟବାଦ ଭଉଣୀ ଭାଇ, ଯିଏ କେହି ବି ଆପଣ ହୁଅନ୍ତୁ, ଯିଏ କି ତାହା ପଚାରିଲେ। ତେବେ ଏଠାରେ ଗୋଟିଏ ଭଲଟିଏ ଅଛି। ପ୍ରଶ୍ନ, ବାଇବଲରେ ଏପରି କିଛି ସ୍ଥାନ ଗୁଡ଼ିକ ଅଛି ଯେପରିକି ପ୍ରଥମ ସାମୁଏଲ 18:10 ଯାହା କୁହେ ଯେ ପରମେଶ୍ୱରଙ୍କ ଠାରୁ ଏକ ମନ୍ଦ ଆତ୍ମା ତାହା କରିଥିଲା। ମୁଁ ତାହା ପରମେଶ୍ୱରଙ୍କ ଠାରୁ ମନ୍ଦ ଆତ୍ମା ବୁଝିଲି ନାହିଁ, ଦୟାକରି ଏହାକୁ ବ୍ୟାଖ୍ୟା କରିଦିଅନ୍ତୁ। ତେବେ ବୋଧହୁଏ ପ୍ରଭୁଙ୍କ ସାହାଯ୍ୟରେ ମୁଁ କରିପାରେ। ଏହାର ଅର୍ଥ ନୁହେଁ ଯେ ପରମେଶ୍ୱର ଏକ ମନ୍ଦ ଆତ୍ମା ଅଟନ୍ତି, କିନ୍ତୁ ସମସ୍ତ କିଛି ବିଷୟର ପ୍ରତ୍ୟେକଟି ଆତ୍ମା ପରମେଶ୍ୱରଙ୍କ ଅଧୀନସ୍ଥ ଅଟେ, ଏବଂ ସେ ସମସ୍ତ କିଛି ବିଷୟକୁ ଯାହା ସେ ଇଚ୍ଛା କରନ୍ତି ତଦନୁସାରେ କାର୍ଯ୍ୟକାରୀ କରନ୍ତି। ବୁଝିଲେ? ତେବେ ଆପଣଙ୍କ ପ୍ରଶ୍ନ ଉପରେ, ଆପଣ ସେହି ମନ୍ଦ ଆତ୍ମା ବିଷୟରେ କହୁଛନ୍ତି ଯାହାକି ସାଉଲଙ୍କୁ ଯନ୍ତ୍ରଣା ଦେବା ପାଇଁ ପରମେଶ୍ୱରଙ୍କ ଠାରୁ ଆସିଥିଲା। ସେ ଏକ ମିଜାଜୀ ମାନସିକ ଅସ୍ତବ୍ୟସ୍ତ ଅବସ୍ଥାରେ ପରିସ୍ଥିତିରେ ଥିଲେ, କାରଣ ପ୍ରଥମ ସ୍ଥାନରେ ହିଁ ସେ ପଶ୍ଚାତ ଗମନକାରୀ ଥିଲେ। ଏବଂ ଯେତେବେଳେ ଆପଣ ପଶ୍ଚାତ ଗମନ କରନ୍ତି, ଏକ ମନ୍ଦ ଆତ୍ମା ପରମେଶ୍ୱର ଏକ ମନ୍ଦ ଆତ୍ମାକୁ ଆପଣଙ୍କୁ ଯନ୍ତ୍ରଣା ଦେବା ପାଇଁ ଅନୁମତି ଦେବେ। ମୁଁ ଆପଣଙ୍କ ପାଇଁ ଅଳ୍ପ କିଛି କ୍ଷଣରେ କିଛି ପାଠ କରିବାକୁ ଚାହିଁବି। ମୁଁ ଏହା ଉପରେ ଆଉ ଏକ ବିଚାର ପାଇଅଛି। ବୁଝିଲେ? ପ୍ରତ୍ୟେକ ଆତ୍ମାକୁ ପରମେଶ୍ୱରଙ୍କ ଅଧୀନରେ ରହିବାକୁ ଅଛି। କଣ ଆପଣଙ୍କର ମନେ ଅଛି କି, ଯେତେବେଳେ ଜିଓସାଫଟ ଓ ଆହାବ ଯୁଦ୍ଧକୁ ଯାଉଥିଲେ, ଏବଂ ପ୍ରଥମ ବିଷୟ ଆପଣ ଜାଣନ୍ତି, ସେଠାରେ ଏକ ସେମାନେ ଫାଟକରେ ଜଗି ରହିଥିଲେ। ତେଣୁ ଜିଓସାଫଟ ଜଣେ ଧାର୍ମିକ ଲୋକ ଥିଲେ, ଏବଂ ସେ କହିଲେ ସେ ଦୁଇଟି ରାଜା ସେଠାରେ ବସିଥିଲେ ଏବଂ ସେମାନେ ସେମାନଙ୍କର ସୈନ୍ୟଗୁଡ଼ିକୁ ଏକାଠି କରିଥିଲେ। ଆଉ ତେଣୁକରି ସେ କହିଲେ, ଆସୁ ଆମେ ସଦାପ୍ରଭୁଙ୍କ ସହିତ ପରାମର୍ଶ କରିବା ଯେ ଆମେ ଯିବା କି ନାହିଁ। ଆଉ ଆହାବ ଗଲେ ଓ 400 ଭବିଷ୍ୟତ ବକ୍ତାଙ୍କୁ ନେଇ ଆସିଲେ ଯାହାକି ତାଙ୍କ ପାଖରେ ଥିଲେ, ସମସ୍ତଙ୍କୁ ପ୍ରତିପୋଷଣ କରିଥିଲେ ଏବଂ ଖୁଆଇ ପିଆଇ ଓ ସବୁକିଛି କରି ରଖିଥିଲେ। ସେମାନେ ଉତ୍ତମ ଅବସ୍ଥାରେ ଥିଲେ ଏବଂ ସେମାନେ ସେଠାକୁ ଆସିଲେ, ଏବଂ ସେମାନେ ସମସ୍ତେ ଏକମତ ହୋଇ ଭବିଷ୍ୟତବାଣୀ କରି କହିଲେ, ସେଠାକୁ ଯାଆନ୍ତୁ ଏବଂ ପରମେଶ୍ୱର ଆପଣଙ୍କୁ ବିଜୟ ପ୍ରଦାନ କରିବେ। ରାମତ ଗିଲିଆଦକୁ ଯାଆନ୍ତୁ ଏବଂ ସେଠାରେ ପରମେଶ୍ୱର ଆପଣଙ୍କ ପାଇଁ ସେହି ବିଷୟକୁ ଅଧିକାର କରି ନେବେ। ସେମାନଙ୍କ ମଧ୍ୟରୁ ଜଣେ ନିଜ ପାଇଁ ଏକ ଯୋଡ଼ି ସିଂହ ନିର୍ମାଣ କଲା ଆଉ ଏକ ଦୃଷ୍ଟାନ୍ତ ସ୍ୱରୂପେ ଦୌଡ଼ିବାକୁ ଲାଗିଲା। କହିଲା, ଏହି ଲୁହା ସିଂହ ଦ୍ୱାରା ଆପଣ ସେମାନଙ୍କୁ ଦେଶ ବାହାରକୁ ତଡ଼ିଦେବେ, ତାହା ଆପଣଙ୍କର ଅଟେ। କିନ୍ତୁ ଆପଣ ଜାଣନ୍ତି, ପରମେଶ୍ୱରଙ୍କ ଜଣେ ବ୍ୟକ୍ତିଙ୍କ ବିଷୟରେ ଏପରି କିଛି ଥାଏ ଯାହାକି ସେ ସବୁ ପାଇଁ ସହମତ ହେବ ନାହିଁ। ବୁଝିଲେ? ଯଦି ଏହା ଶାସ୍ତ୍ର ସହିତ ଏକମତ ନ ହୁଏ, ତେବେ ସେଠାରେ କିଛି ଗୋଟାଏ ଭୁଲ ଥାଏ, କୌଣସି ପ୍ରକୃତ ବିଶ୍ୱାସୀ। ତେଣୁ ଜିଓସାଫଟ କହିଲେ, ତେବେ ସେହି 400 ଜଣ ଠିକ ଦେଖାଯାଉଛନ୍ତି, ସେମାନେ ଭଲ ଲୋକ ପରି ଦେଖାଯାଆନ୍ତି, ଓ ସେମାନେ ଅଟନ୍ତି, ବୋଧହୁଏ ଆହାବ କହିଲା। କିନ୍ତୁ ଜିଓସାଫଟ କହିଲେ, କଣ ତୁମ ପାଖରେ ଆଉ ଜଣେ ନାହିଁ କି? ତେବେ ତୁମକୁ ଆଉ ଜଣେ କାହିଁକି ଆବଶ୍ୟକ ଯେତେବେଳେ ତୁମ ପାଖରେ 400 ଏକମତରେ ଅଛନ୍ତି? କାରଣ ସେ ଜାଣିଥିଲେ ଯେ ଏପରି କିଛି ଗୋଟାଏ ଅଛି ଯାହାକି ଠିକ ପରି ଲାଗୁନାହିଁ। ବୁଝିଲେ? ସେ କହିଲେ, ହଁ, ଆମ ପାଖରେ ଆଉ ଜଣେ ଅଛି, ଇମ୍ଲାର ପୁତ୍ର ଏଠାରେ ଉପରେ। କହିଲେ, ମାତ୍ର ମୁଁ ତାକୁ ଘୃଣା କରେ। ନିଶ୍ଚିତ, ଆପଣ ଯେକୌଣସି ସମୟରେ ଚାହିଁଲେ ତାର ମଣ୍ଡଳୀକୁ ବନ୍ଦ କରିଦେବେ, ଆପଣ ତାକୁ ଦେଶରୁ ତଡ଼ି ବାହାର କରିଦେବେ, ବୁଝିଲେ? ନିଶ୍ଚିତରେ ମୁଁ ତାକୁ ଘୃଣା କରେ। ଆପଣ ତାକୁ କାହିଁକି ଘୃଣା କରନ୍ତି? ସେ ସର୍ବଦା ମୋ ବିରୁଦ୍ଧରେ ମନ୍ଦ ଭବିଷ୍ୟତବାଣୀ କରୁଅଛି। ମୁଁ ବିଶ୍ୱାସ କରେ ଜିଓସଫଟ ଠିକ୍ ସେତେବେଳେ ହିଁ ଜାଣିଥିଲେ ଯେ ସେଠାରେ କିଛି ଗୋଟାଏ ଠିକ୍ ନଥିଲା। ତେଣୁ ସେ କହିଲେ, ଯାଇ ମିଖାୟକୁ ନେଇ ଆସ। ତେଣୁ ସେମାନେ ତାକୁ ଖୋଜିବାକୁ ଗଲେ ଏବଂ ଏଠାରେ ସେ ତଳକୁ ଆସୁଥିଲେ। ତେଣୁ ଯେତେବେଳେ ସେମାନେ ଉପରକୁ ଗଲେ, ସେମାନେ ଏକ ବାର୍ତ୍ତାବହକୁ ପଠାଇଲେ ଓ କହିଲେ, ତେବେ ଗୋଟିଏ ମିନିଟ ଅପେକ୍ଷା କର। ବର୍ତ୍ତମାନ ସେମାନଙ୍କ ପାଖରେ ସେଠାରେ 400 ଈଶ୍ୱର ତତ୍ତ୍ୱବିଦ୍ର ପଣ୍ଡିତମାନେ ରହିଛନ୍ତି। ସେମାନେ ସେଠାରେ ଦେଶର ସର୍ବୋତ୍ତମ ଅଟନ୍ତି, ପିଏଚ୍, ଏଲ୍ଏଲ୍ଡି ଏବଂ ସବୁକିଛି ସହିତରେ। କହିଲେ, ବର୍ତ୍ତମାନ ତୁମେ ଜାଣ, ତୁମେ ଗରିବ ଛୋଟ ଅଶିକ୍ଷିତ ବ୍ୟକ୍ତି, ତୁମେ ସେହି ସମସ୍ତ ଧର୍ମଯାଜକମାନଙ୍କ ସହ ଅସହମତ ହେବାକୁ ଯାଉନାହ। ଇମ୍ଲ ଏହା କହିଲେ, କିମ୍ବା ମୋର ଅର୍ଥ ମିଖାୟ ଏହା କହିଲେ, ପରମେଶ୍ୱର ଏହାକୁ ମୋ ମୁଖରେ ନ ଦେବା ଯାଏ ମୁଁ କିଛି କହିବି ନାହିଁ, ଏବଂ ତାପରେ ମୁଁ ଅବିକଳ ଠିକ୍ ତାହା ହିଁ କହିବି ଯାହା ସେ କୁହନ୍ତି। ମୁଁ ତାହା ପସନ୍ଦ କରେ, ମୁଁ ତାହା ପସନ୍ଦ କରେ। ଅନ୍ୟ ଅର୍ଥରେ ମୁଁ ବାକ୍ୟ ସହିତରେ ରହିବି। ଅବଶିଷ୍ଟମାନେ କ'ଣ କହିଲେ ସେଥିରେ କିଛି ଯାଏ ଆସେ ନାହିଁ। ସେ କହିଲେ, ତେବେ କହିଲେ ମୁଁ ତୁମକୁ କହୁଅଛି, ଯଦି ତୁମେ ବାହାରକୁ ଫିଙ୍ଗା ଯିବାକୁ ଚାହୁଁନାହ, ତାହେଲେ ଉତ୍ତମ ହେବ ଯେ ତୁମେ ସେହି ସମାନ କଥା କୁହ। ତେଣୁ ସେ ସେଠାରେ ତଳକୁ ଗଲେ ଏବଂ ସେ କହିଲେ, କ'ଣ ମୁଁ ଉପରକୁ ଯିବି କି? ସେ କହିଲେ, ଯାଆନ୍ତୁ। କହିଲେ, ଆଜି ରାତି ମୋତେ ସମୟ ଦିଅନ୍ତୁ, ମୋତେ ପ୍ରଭୁଙ୍କ ସହିତ କଥାବାର୍ତ୍ତା କରିବାକୁ ଦିଅନ୍ତୁ, ମୁଁ ତାହା ପସନ୍ଦ କରେ। ତେଣୁ ସେହି ରାତିରେ ପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ ପରଦିନ ସେ ଉପରକୁ ଆସିଲେ ଏବଂ ସେ କହିଲେ, ଯେତେବେଳେ ଉପରକୁ ଯାଉଥିଲେ ସେ କହିଲେ, ଯାଆନ୍ତୁ, ମାତ୍ର ମୁଁ ଇସ୍ରାଏଲକୁ ଏକ ମେଷରକ୍ଷକ ବିହୀନ ମେଷତୁଲ୍ୟ ପର୍ବତ ରିତସ୍ତତ ହୋଇଥିବାର ଦେଖେ, ଓ ମୋର ପ୍ରଭୁ। ତାହା ତାଙ୍କଠାରୁ ପବନ ବାହାର କରିଦେଲା। ଏବଂ ଆହବ କହିଲେ, କଣ ମୁଁ ଆପଣଙ୍କୁ କହିନଥିଲି? ମୁଁ ତାହା ଜାଣିଥିଲି। ସେ ଅବିକଳ ଠିକ୍ ସେହି ପ୍ରକାରେ ମୋ ସହିତ ପ୍ରତ୍ୟେକ ଥର କରିଥାଏ, ମୋ ବିରୁଦ୍ଧରେ କିଛି ମନ୍ଦ କଥା କହିଥାଏ। କାହିଁକି? ସେ ବାକ୍ୟ ସହିତ ରହିଥିଲେ। କାହିଁକି? ତାଙ୍କ ପୂର୍ବରୁ ଜଣେ ଭବିଷ୍ୟତ ବକ୍ତା ପରମେଶ୍ୱରଙ୍କ ବାକ୍ୟ ସେହି ପ୍ରକୃତ ଭବିଷ୍ୟତ ବକ୍ତା ଏଲିଅଙ୍କ ଠାରୁ ଆସିଥିଲା। ସେ କହିଥିଲେ, ଯେହେତୁ ତୁମେ ନିରୀହ ନାବୋତର ରକ୍ତ ପାତିତ କରିଅଛ, କୁକୁରମାନେ ତୁମର ରକ୍ତକୁ ଚାଟିବେ। ଏବଂ ସେ ତାଙ୍କୁ ମନ୍ଦ କଥା କହିଲେ। ଇଲିସାଏ ମଧ୍ୟ ସ୍ୱର୍ଗକୁ ଚାଲିଯାଇଥିଲେ, କିନ୍ତୁ ମିଖାୟ ଜାଣିଥିଲେ ଯେ ଇଲିସାଏଙ୍କ ଠାରେ ପରମେଶ୍ୱରଙ୍କ ବାକ୍ୟ ରହିଥିଲା। ତେଣୁ ସେ ବାକ୍ୟ ସହିତରେ ରହିଲେ। ମୁଁ ତାହା ପସନ୍ଦ କରେ, ବାକ୍ୟ ସହିତରେ ରହିବା। ଯଦି ବାଇବେଲ କୁହେ ଯେ ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଏବଂ ଚିରଦିନ ସମାନ ଅଟନ୍ତି, ତାହାଙ୍କର ଶକ୍ତି ଏବେ ସୁଦ୍ଧା ସମାନ ଅଟେ, ତେବେ ପବିତ୍ର ଆତ୍ମା ତାହାଙ୍କ ପାଇଁ ଅଟେ ଯିଏକି ଇଚ୍ଛା କରନ୍ତି ସେ ଆସନ୍ତୁ, ବାକ୍ୟ ସହିତ ରୁହନ୍ତୁ। ହଁ ଆଜ୍ଞା, ଏଥିରେ କିଛି ଯାଏ ଆସେ ନାହିଁ ଯେ ଅବଶିଷ୍ଟ ମାନେ କ'ଣ କୁହନ୍ତି, ସେମାନେ କେତେ ଭଲ ଭାବେ ପ୍ରତିପୋଷିତ ଅଟନ୍ତି ଏବଂ ସେମାନେ କେତେ ଗୋଟି ବିଦ୍ୟାଳୟରେ ଶିକ୍ଷା ଲାଭ କରିଅଛନ୍ତି, ତାର ଏହା ସହିତ କୌଣସି ସମ୍ପର୍କ ନାହିଁ। ତେଣୁ ତାପରେ ସେ କହିଲେ, ଏହି ମହାନ ଲୋକ ଯିଏକି ତାର ମୁଣ୍ଡରେ ଶିଙ୍ଗ ରଖିଥିଲେ, ସେହି ରାଜାର କବଳରୁ ଏହି ଦେଶକୁ ତଡ଼ିଦେବାକୁ ଯାଉଥିଲେ, ସେ ଉପରକୁ ଚାଲିକରି ଗଲେ ଓ ମିଖାୟଙ୍କୁ ତାଙ୍କ ଗାଲରେ ଚାପୁଡ଼ା ମାରିଲେ। ଏହି ଛୋଟ ପ୍ରଚାରକଙ୍କୁ ସେ ଜାଣିଥିଲେ ଯେ ସେ କେବଳ ଏକ ସାନ ପବିତ୍ର ପାଖଣ୍ଡଟିଏ, ତେଣୁ ତାହା ବିଷୟରେ କିଛି କୁହାଯିବାକୁ ନଥିଲା। ତେଣୁ ସେ ତାଙ୍କୁ ଗାଲରେ କେବଳ ଚାପୁଡ଼ା ମାରିଲେ। ସେ କହିଲେ, ମୁଁ ତୁମକୁ କିଛି ପଚାରିବାକୁ ଚାହେଁ। କହିଲେ, ତେବେ ପରମେଶ୍ୱରଙ୍କ ଆତ୍ମା ମୋ ଠାରୁ ବାହାରି କେଉଁ ବାଟ ଦେଇ ତୁମ ପାଖକୁ ଗଲେ ଯଦି ତୁମେ ଏହା ପାଇଛ? ମିଖାୟ କହିଲେ, ତୁମେ ସେତେବେଳେ ବୁଝିବ ଯେତେବେଳେ ତୁମେ ବନ୍ଦୀ ଭାବରେ କାରାଗାରରେ ବସିଥିବ। ସେ କହିଲେ, ମୁଁ ପରମେଶ୍ୱରଙ୍କୁ ଏକ ସିଂହାସନରେ ବସିଥିବାର ଦେଖିଲି। ଆମେନ୍। ବର୍ତ୍ତମାନ ଶୁଣନ୍ତୁ, ଏବଂ ସ୍ୱର୍ଗର ସୈନ୍ୟଦଳ ତାଙ୍କ ଚାରିପାଖରେ ଏକତ୍ରିତ ହୋଇଥିଲେ। ମାମଲାଟି କ'ଣ ଥିଲା? ତାହାଙ୍କ ଭବିଷ୍ୟତ ବକ୍ତା ପୂର୍ବରୁ କହିସାରିଥିଲେ ଯେ ଆହବଙ୍କ ସହିତ କ'ଣ ଘଟିତ ହେବାକୁ ଯାଉଅଛି। ପରମେଶ୍ୱର ତାହା ଏଲିଓ ନଥିଲେ ଯେ କି ତାହା କହିଥିଲେ, ତାହା ତ ଅଭିଷିକ୍ତ ଭବିଷ୍ୟତ ବକ୍ତା ଥିଲେ। ତାହା ସଦାପ୍ରଭୁଙ୍କର ବାକ୍ୟ ଥିଲା, ସଦାପ୍ରଭୁ ଏହି କଥା କୁହନ୍ତି। ଏବଂ ମିଖାୟ କହିଲେ, ମୁଁ ଦେଖିଲି ଯେ ସ୍ୱର୍ଗର ସମସ୍ତ ସୈନ୍ୟଦଳ ପରମେଶ୍ୱରଙ୍କ ଚାରିପାଖରେ ଏକ ବଡ଼ ସମ୍ମିଳନୀରେ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ। ଏବଂ ସଦାପ୍ରଭୁ କହିଲେ, ଆମେ ତଳକୁ ଯିବା ପାଇଁ କାହାକୁ ପାଇପାରିବା? ତୁମମାନଙ୍କ ମଧ୍ୟରୁ କିଏ ତଳକୁ ଯାଇ ଆହବଙ୍କୁ ପ୍ରତାରିତ କରିପାରିବ ଯେପରିକି ସେ ସେଠାରେ ବାହାରକୁ ଯାଏ ଯେ ପରମେଶ୍ୱରଙ୍କ ବାକ୍ୟ ପୂରଣ ହେବ, ତାକୁ ତୀର ଆଘାତ କରିବ? ଆମେ ତଳକୁ ଯିବା ପାଇଁ କାହାକୁ ପାଇପାରିବା? ତେବେ ସେହି ଜଣକା ଏହି ଜଣ ବା ସେହି ଜଣ କହୁଥିଲେ, ଆଉ କିଛି ସମୟ ପରେ ଏକ ମନ୍ଦ ଆତ୍ମା, ଏକ ମିଥ୍ୟାବାଦୀ ଆତ୍ମା ତଳୁ ଉଠି ଆସି କହିଲା, ଯଦି ଆପଣ ମୋତେ ଅନୁମତି ଦେବେ, ମୁଁ ଏକ ମିଥ୍ୟାବାଦୀ ଆତ୍ମା, ମୁଁ ତଳକୁ ଯିବି ଓ ସେହି ସମସ୍ତ ପ୍ରଚାରକମାନଙ୍କ ଭିତରେ ପ୍ରବେଶ କରିଯିବି, କାରଣ ସେମାନେ ପବିତ୍ର ଆତ୍ମା ପାଇନାହାନ୍ତି, ଏବଂ ମୁଁ ସେମାନଙ୍କୁ ବାଧ୍ୟ କରାଇବି। ସେମାନେ କେବଳ ବିଦ୍ୟାଳୟ ତାଲିମ ପ୍ରାପ୍ତ ବାଳକମାନେ ଅଟନ୍ତି, ଏବଂ ମୁଁ ତଳକୁ ଯିବି ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ଭିତରେ ପ୍ରବେଶ କରିଯିବି ଏବଂ ସେମାନଙ୍କୁ ପ୍ରତାରିତ କରିବି ଆଉ ସେମାନଙ୍କ ମୁଖରୁ ଏକ ମିଥ୍ୟା ଭବିଷ୍ୟତବାଣୀ କରାଇବି। କଣ ସେ ଏହା କହିଲେ କି? ଏବଂ ସେ କହିଲା, ସେହି ଉପାୟରେ ହିଁ ଆମେ ପ୍ରତାରିତ କରିବା। ତେଣୁ ସେ ତଳକୁ ଗଲା। ସେ କହିଲା, ପରମେଶ୍ୱର କହିଲେ ତୁମର ଯିବା ନିମନ୍ତେ ମୋର ଅନୁମତି ଅଛି। ଏବଂ ସେ ତଳକୁ ଯାଇ ସେହି ଭଣ୍ଡ ଭବିଷ୍ୟତ ବକ୍ତାମାନଙ୍କ ବିଦ୍ୟାଳୟ ତାଲିମ ପ୍ରାପ୍ତ ସେବା କାର୍ଯ୍ୟ ଭିତରେ ପ୍ରବେଶ କରିଗଲା ଏବଂ ସେମାନଙ୍କୁ ଏକ ମିଥ୍ୟା ଭବିଷ୍ୟତବାଣୀ କରିବା ପାଇଁ ପ୍ରବର୍ତ୍ତାଇଲା। ଏହା ପରମେଶ୍ୱରଙ୍କ ଇଚ୍ଛା ସାଧନ କରୁଥିବା ଏକ ମିଥ୍ୟାବାଦୀ ଆତ୍ମା ଥିଲା। ମୋତେ ଦିଅନ୍ତୁ କେବଳ ଅନ୍ୟ ଏକ ବିଷୟ ଯାହା ଆପଣ ଏଠାରେ ଦେଖିପାରନ୍ତି, ମାତ୍ର ଗୋଟିଏ ମିନିଟ୍। ଏହାକୁ ଦେଖନ୍ତୁ, ମୁଁ ଚାହେଁ ଯେ ଆପଣ ମୋ ସହିତ ପ୍ରଥମ କରନ୍ତିଓ ତାର ପଞ୍ଚମ ପର୍ବ ସେହି ପ୍ରଥମ ପଦକୁ ଚାଲନ୍ତୁ, ମାତ୍ର ଗୋଟିଏ ମିନିଟ। ପ୍ରଥମ କରନ୍ତିଓ ଏବଂ ଲକ୍ଷ୍ୟ କରନ୍ତୁ, ଯଦି ଆପଣ କିଛି ଦେଖିବାକୁ ଚାହୁଁଛନ୍ତି ଯେ କିପରି ପରମେଶ୍ୱର କିଛି ପ୍ରସ୍ତୁତ କରନ୍ତି, କିପରି ସେହି ମନ୍ଦ ଆତ୍ମା ଗୁଡିକ କିପରି ଯେ ସେମାନେ କରିବେ, ସେମାନେ ଗତି କରିବେ। ଠିକ ଅଛି, ପାଉଲ କହୁଛନ୍ତି, ପ୍ରକୃତରେ ଶୁଣାଯାଇଅଛି ଯେ ତୁମ୍ଭମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର ଯାହାକି ବିଜାତିମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ। ଆପଣ ତାହା ମଣ୍ଡଳୀ ମଧ୍ୟରେ ରହିବା ବିଷୟରେ କଣ ଭାବନ୍ତି? ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି, ପୁଣି ଯେ ଏହି କର୍ମ କରିଅଛି ସେ ଯେପରି, ଆସନ୍ତୁ ଦେଖିବା, ମୁଁ ବିଶ୍ୱାସ କରେ ଯେ ମୁଁ ଦୁଇଟି ପୃଷ୍ଠା ଓଲଟାଇଲି, ପୁଣି ଯେ ଏହି କର୍ମ କରିଅଛି ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ ଏଥି ନିମନ୍ତେ। ତେବେ ଏଠାରେ ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ। କଣ ମୁଁ ତାହା ଠିକ? ହଁ, କରାଯାଏ, ଏହା ଅଟେ। କର୍ମ କରିଅଛି ସେ ଯେପରି ତୁମ୍ଭମାନଙ୍କ ମଧ୍ୟରୁ ଦୂର କରାଯାଏ ଏଥି ନିମନ୍ତେ ସକାର୍ତ୍ତ ନ ହୋଇ ବରଂ କି ଗର୍ବ କରୁଅଛ? ମୁଁ ଜାଣେ ନାହିଁ, ମୁଁ ବିଶ୍ୱାସ କରେ ନାହିଁ ଯେ କେହି ହେଲେ ଏଥିରେ କହିବେ କିମ୍ବା ନ୍ୟୁନ କରିବାକୁ ଯିବେ, କିନ୍ତୁ ମୁଁ କେବଳ ତାହାର ସପକ୍ଷରେ କଥା କହୁଛି ଯାହା ମୁଁ ବିଶ୍ୱାସ କରେ। ଯଦି ଜଣେ ବ୍ୟକ୍ତି ଥରେ ଆତ୍ମାରେ ପରିପୂର୍ଣ୍ଣ ହୋଇଯାଆନ୍ତି, ତେବେ ସେ ଏହାକୁ ହରାଇ ପାରନ୍ତି ନାହିଁ, ବୁଝିଲେ? କିନ୍ତୁ ମୁଁ ଶରୀରରେ ଅନୁପସ୍ଥିତ ହେଲେ ସୁଦ୍ଧା ଆତ୍ମାରେ ଉପସ୍ଥିତ ଥାଇ ସେ ଏହି ପ୍ରକାରେ କର୍ମ କରିଅଛି ଉପସ୍ଥିତ ଥିଲା ପରି ପ୍ରଭୁ ଯୀଶୁଙ୍କ ନାମରେ ତାହାର ବିଚାର କରିସାରିଅଛି। ଅର୍ଥାତ୍ ତୁମ୍ଭେମାନେ ଓ ମୋହର ଆତ୍ମା ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ପରି ଶକ୍ତି ସହକାରେ ସମବେତ ହୋଇ ଏହା ସ୍ଥିର କରିଅଛୁ ଯେ ଏପରି ଲୋକକୁ ଶରୀରର ବିନାଶ ନିମନ୍ତେ ଶୈତାନର ହସ୍ତରେ ସମର୍ପଣ କରିବା ଉଚିତ, ଯେପରି ପ୍ରଭୁ ଯୀଶୁଙ୍କ ଦିନରେ ତାହାର ଆତ୍ମା ରକ୍ଷା କରାଯାଇପାରେ। ପରମେଶ୍ୱର ପବିତ୍ର ମଣ୍ଡଳୀକୁ କହୁଛନ୍ତି, ଯାହାକି ଏଠାରେ ପୃଥିବୀରେ ତାହାଙ୍କର ଶରୀର ଅଟେ, ଯେ ତେବେ ଏହା ପୁରାତନ ନିୟମ ପରେ ଅଟେ ନୂତନରେ। ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି ଯିଏ କି ଲୋକମାନଙ୍କ ମଧ୍ୟରେ ଏତେ ଅପରିଷ୍କାର ଏବଂ ମନ୍ଦ ଥିଲା ଯେ ସେ ନିଜର ପିତାଙ୍କ ଭାର୍ଯ୍ୟା ସହିତ ରହୁଥିଲା, କହିଲେ, ଖ୍ରୀଷ୍ଟଙ୍କ ଶରୀରରେ ଏପରି ଏକ ବିଷୟ, ତୁମେ ହେ ମଣ୍ଡଳୀ ବିନାଶ ନିମନ୍ତେ ତାକୁ ଶୈତାନର ହସ୍ତରେ ସମର୍ପଣ କର, ବୁଝିଲେ? ପରମେଶ୍ୱର ଅନୁମତି ଦିଅନ୍ତି ଏବଂ ଯେତେବେଳେ ସେ ଏପରି କିଛି ପାଇଲେ ଯାହାକି କରାଯିବା ଉଚିତ ବୋଲି ତାଙ୍କୁ ଦେଖିବାର ଥିଲା, କାହା ଉପରେ ଚାବୁକ ଲଗାଇବାକୁ ଥିଲା, ସେମାନଙ୍କ ଉପରେ ଏକ ମନ୍ଦ ଆତ୍ମାକୁ ଛାଡ଼ିଦେବେ ଯାହାଦ୍ୱାରା କି ସେମାନେ ସେହି ବ୍ୟକ୍ତିଙ୍କୁ ଯନ୍ତ୍ରଣା ଦେବେ ଓ ସେମାନଙ୍କୁ ଫେରାଇ ଆଣିବେ। ତେବେ ଆମେ ଏହି ବ୍ୟକ୍ତିଙ୍କୁ ପାଇଲୁ ଯେ ପରେ ତାହା ହିଁ ମାମଲା ଆଜି ମଣ୍ଡଳୀ ଗୁଡିକ ସହିତ ଅଟେ। ଯେତେବେଳେ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଶରୀରକୁ ଆସେ ଓ ସଦସ୍ୟମାନଙ୍କ ମଧ୍ୟରୁ ଜଣେ ହୋଇଯାଏ ଏବଂ ମନ୍ଦ କାର୍ଯ୍ୟ କରିବା ଆରମ୍ଭ କରେ, ଏହା ବଦଳରେ ଯେ ଆପଣ ସମସ୍ତେ ଏକାଠି ହୋଇ ଠିକ୍ ଏହି ସମାନ କାର୍ଯ୍ୟକୁ କରୁଥାନ୍ତେ ଏବଂ ତୁମେ ହେ ବ୍ରାହ୍ମଣ ଟେବର୍ନେକଲ ତାହା କର, କାରଣ ଯେପର୍ଯ୍ୟନ୍ତ ଆପଣମାନେ ତାକୁ ଧରି ରଖିଥିବେ ସେ ରକ୍ତ ତଳେ ରହିଥିବ ଏବଂ ସେ କେବଳ ସେହି ସମାନ ପୁରୁଣା କାମକୁ ବାରମ୍ବାର ଓ ବାରମ୍ବାର ଓ ସବୁ ସମୟରେ କରିଚାଲୁଥିବ। ଆପଣମାନେ ଏକାଠି ହୁଅନ୍ତୁ ଏବଂ ଶରୀରର ବିନାଶ ନିମନ୍ତେ ତାକୁ ଶୈତାନର ହସ୍ତରେ ସମର୍ପଣ କରିଦିଅନ୍ତୁ, ଯେପରିକି ତାର ଆତ୍ମା ଏପରିକି ପ୍ରଭୁଙ୍କ ଦିନରେ ଉଦ୍ଧାର ପାଇପାରେ ଏବଂ ପରମେଶ୍ୱରଙ୍କ ଚାବୁକ ପଡୁଥିବାର ଦେଖନ୍ତୁ, ଶୈତାନ ତାକୁ ନିଜ କବଳରେ ଧରୁଥିବାର ଦେଖନ୍ତୁ, ତାହା ଏକ ମନ୍ଦ ଆତ୍ମା ତାକୁ ଧରି ରହିଥାଏ। ଏବଂ ଏହି ପିଲାଟି ଏଠାରେ ସଳଖ କରାଗଲା, ସେ ଫେରି ଆସିଲା। ଆମେ ଦ୍ୱିତୀୟ କରନ୍ତିଓରେ ପାଉ ଯେଉଁଠାରେ ସେ ପ୍ରକୃତରେ ପରମେଶ୍ୱରଙ୍କ ସମ୍ମୁଖରେ ପରିଷ୍କାର ହୋଇଥିଲା। ଆୟୁବକୁ ଦେଖନ୍ତୁ, ଜଣେ ସିଦ୍ଧ ବ୍ୟକ୍ତି, ଜଣେ ଧାର୍ମିକ ବ୍ୟକ୍ତି, ଏବଂ ପରମେଶ୍ୱର ମନ୍ଦ ଶୈତାନଙ୍କୁ ତାଙ୍କ ଉପରକୁ ଆସିବା ନିମନ୍ତେ ଅନୁମତି ଦେଇଥିଲେ ଯେ ତାଙ୍କୁ ତାଡ଼ନା ଦେଉ ଓ ସେ ସବୁ କିଛି କରୁ ଯାହାଦ୍ୱାରା କି ତାଙ୍କର ଆତ୍ମା ସିଦ୍ଧ କରାଯାଏ। ବୁଝିଲେ। ତେଣୁ ମନ୍ଦ ଆତ୍ମାମାନେ ରହିଥାନ୍ତି। ପରମେଶ୍ୱର ତାହାଙ୍କର ଯୋଜନା ଓ ତାହାଙ୍କର ଇଚ୍ଛାକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ଥର ମନ୍ଦ ଆତ୍ମା ଗୁଡ଼ିକୁ ବ୍ୟବହାର କରନ୍ତି। ତେବେ ଏଠାରେ ଗୋଟିଏ ଅଛି ଯାହାକି ପ୍ରକୃତରେ ଏକ ମହତ୍ୱପୂର୍ଣ୍ଣ ଅଟେ। ପ୍ରଶ୍ନ, ମୁଁ ଭାବୁଛି ଏହା ସେ ସମାନ ବ୍ୟକ୍ତି ଅଟନ୍ତି, କାରଣ ଏହା ସେ ସମାନ ହସ୍ତଲିଖନ ପରି ଦେଖାଯାଉଅଛି। ଯଦି ଜଣେ ବ୍ୟକ୍ତିଙ୍କ ଠାରେ ପବିତ୍ର ଆତ୍ମା ରହିବା ଆବଶ୍ୟକ, ପବିତ୍ର ଆତ୍ମା ରହିବାକୁ ଅଛି ଯେ ସେ ରୂପାନ୍ତରିତ ହୁଏ ଓ ଉର୍ଦ୍ଧାନ୍ତିକରଣରେ ଯାଏ, ତେବେ ସେହି ପିଲାମାନଙ୍କର ଅବସ୍ଥା କ'ଣ ହେବ ଯେଉଁମାନେ କି ଉତ୍ତରଦାୟିତ୍ୱର ବୟସ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ଏବଂ ସେମାନେ କେବେ ଉଠିବେ? ତେବେ ମୋର ଭାଇ ଭଉଣୀ, ମୁଁ ଆପଣଙ୍କୁ ତାହା କହିପାରେ ନାହିଁ। ବାଇବଲରେ ଏହା ଉପରେ କୌଣସି ଶାସ୍ତ୍ରାଂଶ ନାହିଁ ଯେ ମୁଁ କୌଣସି ସ୍ଥାନରେ ପାଇପାରେ, ମାତ୍ର ମୁଁ ମୋର ଚିନ୍ତାଧାରାକୁ ପ୍ରକାଶ କରିପାରେ। ତେବେ ଏହା ଆପଣମାନଙ୍କୁ ଶକ୍ତିଶାଳୀ କରିବ ଯେଉଁମାନେ କି ପରମେଶ୍ୱରଙ୍କ ଅନୁଗ୍ରହରେ ବିଶ୍ୱାସ କରନ୍ତି। ଆପଣ ଦେଖନ୍ତୁ, ସେହି ବ୍ୟକ୍ତି ଜାଣିବାକୁ ଚାହାନ୍ତି, ଯାହାକି ଏକ ବହୁତ ଭଲ ପ୍ରଶ୍ନ ଅଟେ, ବୁଝିଲେ। ସେହି ବ୍ୟକ୍ତି ଜାଣିବାକୁ ଚାହାନ୍ତି ଯେ କ'ଣ ପୁନରୁତ୍ଥାନ, ଏକ ଶିଶୁ ସହିତ କ'ଣ ହେବ। ଯଦି ତାକୁ ଉର୍ଦ୍ଧାନ୍ତିକରଣରେ ଯିବାକୁ ହେଲେ ତା ପାଖରେ ପବିତ୍ର ଆତ୍ମା ରହିବା ଆବଶ୍ୟକ। ଯେପରି ମୁଁ କହିଅଛି, ତାହା ଠିକ ଅଟେ, ତାହା ବାଇବେଲ ଅନୁଯାୟୀ ଅଟେ, ତାହା ଶାସ୍ତ୍ରର ଶିକ୍ଷା ଅଟେ, ନୁହେଁ ସ୍ୱର୍ଗକୁ ଯିବା ନୁହେଁ। କାରଣ ପବିତ୍ର ଆତ୍ମା ପରିପୂର୍ଣ୍ଣ ଲୋକମାନେ ହେଉଛନ୍ତି ପ୍ରଥମ ପୁନରୁତ୍ଥାନ, ସେହି ମନୋନୀତମାନେ, ଏବଂ ସେମାନଙ୍କର ଅବଶିଷ୍ଟାଂଶ, ଅବଶିଷ୍ଟ ମୃତମାନେ 1000 ବର୍ଷ ପର୍ଯ୍ୟନ୍ତ ଉଠିବେ ନାହିଁ। ସହସ୍ରାବ୍ଦୀ ପରେ ଏବେ ଦ୍ୱିତୀୟ ପୁନରୁତ୍ଥାନ, ସେହି ମହାନ ଶ୍ୱେତ ସିଂହାସନ ବିଚାର, ବୁଝିଲେ। ତା ଅବିକଳ ଠିକ ବାଇବେଲ କ୍ରମ ଅଟେ। କିନ୍ତୁ ଏହି ବ୍ୟକ୍ତି ଜାଣିବାକୁ ଚାହାନ୍ତି ଯେ ଏହି ଶିଶୁମାନଙ୍କ ବିଷୟରେ କ'ଣ ଅଟେ। ସେମାନେ ଅନ୍ୟ ଅର୍ଥରେ କ'ଣ, ସେମାନେ ଜନ୍ମ ହେବା ପୂର୍ବରୁ ସେମାନଙ୍କ ପାଖରେ ପବିତ୍ର ଆତ୍ମା ଥିଲେ କି, କ'ଣ ସେମାନେ ଏହା ଗ୍ରହଣ କରିଥିଲେ କି, ତେବେ ତାହା ମୁଁ ଆପଣମାନଙ୍କୁ କହିପାରେ ନାହିଁ। ମାତ୍ର ବର୍ତ୍ତମାନ ଆସନ୍ତୁ ଆମେମାନେ ଏହିପରି କହିବା, ଆମେ ଜାଣୁ ଯେଉଁ ଶିଶୁମାନେ ମରିଯାଆନ୍ତି ସେମାନଙ୍କର ପିତାମାତାଙ୍କ ନିର୍ବିଶେଷରେ ସେମାନେ ଉଦ୍ଧାର ପାଇଥାନ୍ତି। ତେବେ ମୁଁ ତାହା ଉପରେ ଭବିଷ୍ୟତ ବକ୍ତାମାନଙ୍କ ବିଦ୍ୟାଳୟ ସହିତ ସହମତ ନୁହେଁ। ସେମାନେ କୁହନ୍ତି ଯେ ଯଦି ଏହା ଏକ ପାପମୟ ପିତାମାତା ସହିତ ମରିଥାଏ, ତାହେଲେ ସେହି ଶିଶୁ ନରକକୁ ଯିବ, କ୍ଷୟ ପାଇଯିବ, ସେଠାରେ ଆଉ କିଛି ରହେ ନାହିଁ। ତେବେ ଯୀଶୁ ଯୋହନ କହିଲେ, ଯେତେବେଳେ ଯୀଶୁ ଆସିଥିଲେ, ହେଇ ଦେଖ ପରମେଶ୍ୱରଙ୍କ ମେଷ ଶାବକ, ଯିଏକି ଜଗତର ପାପକୁ ବୋହି ନେଇ ଯାଆନ୍ତି। ଏବଂ ଯଦି ସେହି ଶିଶୁଟି ଜଣେ ମଣିଷ ଥିଲା, ଯାହାକୁ କି ପରମେଶ୍ୱରଙ୍କ ବିଚାର ଅଧୀନରେ ଆସିବାକୁ ଥାଏ, ଏବଂ ଯୀଶୁ ପାପକୁ ଦୂର କରିବା ପାଇଁ ମୃତ୍ୟୁବରଣ କରିଥିଲେ, ତାହେଲେ ସମସ୍ତ ପାପ ପରମେଶ୍ୱରଙ୍କ ନିକଟରୁ ବହିଷ୍କୃତ ହୋଇଥିଲା ଯେତେବେଳେ ଯୀଶୁ ସେହି ଉଦ୍ଦେଶ୍ୟ ନିମନ୍ତେ ମୃତ୍ୟୁବରଣ କରିଥିଲେ। ଆପଣଙ୍କର ପାପ କ୍ଷମା କରାଗଲା, ମୋର ପାପ କ୍ଷମା କରାଗଲା, ଏବଂ ଗୋଟିଏ ମାତ୍ର ଉପାୟରେ ଆପଣ କ୍ଷମା କରାଯାଇପାରନ୍ତି ଯେ ତାହା ହେଉଛି ତାହାଙ୍କର କ୍ଷମାକୁ ଗ୍ରହଣ କରିନେବା। ବର୍ତ୍ତମାନ ଶିଶୁଟି ତାହାର କ୍ଷମା ଗ୍ରହଣ କରିପାରେ ନାହିଁ, ତେଣୁ ଏହା କିଛି କରିନାହିଁ, ଏହା ଆଦୌ କିଛି କରିନାହିଁ, ତେଣୁ ଏହା ସ୍ୱର୍ଗକୁ ଯିବା ନିମନ୍ତେ ସମ୍ପୂର୍ଣ୍ଣ ଭାବେ ମୁକ୍ତ ଅଟେ। କିନ୍ତୁ ଆପଣ କହିବେ, କ'ଣ ସେମାନେ ଉଦ୍ଧାନ୍ତିକରଣରେ ଯିବେ କି? ତେବେ ଏହା ମୋର ନିଜର କଥା ଅଟେ, ତେବେ ଏହା ମୋର ବିଚାର ଅଟେ, କରନ୍ତୁ ନାହିଁ। ମୁଁ ଏହାକୁ ବାଇବେଲ ଦ୍ୱାରା ପ୍ରମାଣ କରିପାରେ ନାହିଁ। ମାତ୍ର ଦେଖନ୍ତୁ, ଯଦି ପରମେଶ୍ୱର ଜଗତ ପତ୍ତନାବଧି ପ୍ରତ୍ୟେକ ସେହି ମଣିଷକୁ ଜାଣିଥିଲେ ଯେଉଁମାନେ କି ପୃଥିବୀରେ ରହିବେ, କ'ଣ ଆପଣ ତା ବିଶ୍ୱାସ କରନ୍ତି? ସେ ପ୍ରତ୍ୟେକ ମଶା, ପ୍ରତ୍ୟେକ ପୋକ, ପ୍ରତ୍ୟେକ ମାଛିକୁ ଜାଣିଥିଲେ, ସେ ସମସ୍ତ କିଛିକୁ ଜାଣିଥିଲେ ଯାହାକି କେବେ ପୃଥିବୀରେ ରହିବ, ଯଦି ସେ ତାହା ଜାଣିଥିଲେ। ଦେଖନ୍ତୁ, ଉଦାହରଣ ସ୍ୱରୂପ ମୂଷାକୁ ନିଅନ୍ତୁ। ଯେତେବେଳେ ମୂଷା ଜନ୍ମ ହେଲେ, ସେ ଜଣେ ଭବିଷ୍ୟତ ବକ୍ତା ଥିଲେ। ଜିରିମିଅଙ୍କ ପୂର୍ବରୁ ପରମେଶ୍ୱର ଜିରିମିଅଙ୍କୁ କହିଥିଲେ, ତୁମେ ନିଜର ମାତାର ଗର୍ଭରେ ସୃଷ୍ଟି ହେବା ପୂର୍ବରୁ, ତୁମେ ତାଙ୍କ ଗର୍ଭରେ ସୃଷ୍ଟି ହେବା ପୂର୍ବରୁ ମୁଁ ତୁମକୁ ଜାଣିଥିଲି ଏବଂ ତୁମକୁ ପବିତ୍ରୀକୃତ କରିଥିଲି, ଆଉ ତୁମକୁ ଜାତିମାନଙ୍କ ପ୍ରତି ଜଣେ ଭବିଷ୍ୟତ ବକ୍ତା ଭାବରେ ନିଯୁକ୍ତ କରିଥିଲି। ବାପ୍ତିଜକ ଯୋହନ ତାଙ୍କ ଜନ୍ମ ହେବାର 712 ବର୍ଷ ପୂର୍ବରୁ ଯିଶାୟା ତାଙ୍କୁ ଏକ ଦର୍ଶନରେ ଦେଖିଥିଲେ, କହିଥିଲେ ସେ ପ୍ରାନ୍ତରରେ କ୍ରନ୍ଦନ କରୁଥିବା ସେହି ରବ ଅଟନ୍ତି। ପରମେଶ୍ୱରଙ୍କ ପୂର୍ବ ନିରୂପଣ କିମ୍ବା ପୂର୍ବ ଜ୍ଞାନ ସ୍ଥାନ ଶିଶୁମାନଙ୍କ ବିଷୟରେ ସବୁ କିଛି ଜାଣେ, ବୁଝିଲେ, ଯେ ସେମାନଙ୍କୁ କ'ଣ କରିବାକୁ ଥିଲା, ଏବଂ ସେ ଜାଣିଥିଲେ ଯେ ସେମାନେ ମରିବେ, ସେ ଜାଣିଥିଲେ। ପରମେଶ୍ୱର ଏହା ବିଷୟରେ ନ ଜାଣି କିଛି ହେଲେ ଘଟିପାରେ ନାହିଁ, କିଛି ହୋଇପାରେ ନାହିଁ। ଠିକ ସେହି ଉତ୍ତମ ମେଷପାଳକ ପରି ସେ କିପରି ଭିତରକୁ ଯାଇଥାନ୍ତି, ତେବେ ଏହାକୁ ଶାସ୍ତ୍ର ଦ୍ୱାରା ଗ୍ରହଣ କରିବା ପାଇଁ ମୁଁ କହିପାରେ ନାହିଁ ଯେ ଶାସ୍ତ୍ର ଅମୁକ ଅମୁକ କୁହେ। ମୁଁ ତ କେବଳ ଏହାକୁ ମୋ ବିଚାର ପାଇଁ ନେଉଅଛି। ତେବେ ପରବର୍ତ୍ତୀ ପ୍ରଶ୍ନଟି ତାହା ଅଟେ, ଯାହା ମୁଁ ଭାବେ ଯେ ବୋଧ ହୁଏ କେହି ଜଣେ ଥିଲେ, ଯାହାକି ଅନ୍ୟ ରାତିରେ ମୁଁ କହିଥିଲି, ଜଣେ ପତ୍ନୀ ଏକ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ କରାଯିବା ବିଷୟ ବୁଝାଇ ଦିଅନ୍ତୁ। ପତ୍ନୀ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଏ ନାହିଁ। ମାତ୍ର ଆସନ୍ତୁ ବର୍ତ୍ତମାନ କେବଳ ଗୋଟିଏ ମିନିଟ୍ ପାଇଁ ପ୍ରଥମ ତିମୋଥି 2:8 ଯିବା, ଏବଂ ଆସନ୍ତୁ ଆମେମାନେ ତେବେ ଦେଖିବା ଯେ ବାଇବେଲ ଶିଶୁ ବିଷୟରେ କ'ଣ କୁହେ। ବର୍ତ୍ତମାନ ମୁଁ ହୃଦୟଙ୍ଗମ କରେ ଯେ ତାହା ଏକ କ୍ୟାଥୋଲିକ ମତବାଦ ଅଟେ। କ୍ୟାଥୋଲିକ କୁହନ୍ତି ଯେ ମହିଳା ପ୍ରସବ କରିବାରେ ପରିତ୍ରାଣ ପାଇଥାଏ ଏକ ସନ୍ତାନ ପ୍ରସବ କରିବା ଦ୍ୱାରା, କିନ୍ତୁ ଆସନ୍ତୁ ଆମେ କରିବା ନାହିଁ। ମୁଁ ତାହା ବିଶ୍ୱାସ କରେ ନାହିଁ। ପ୍ରଥମ ତିମୋଥି ତାର ଦ୍ୱିତୀୟ ପର୍ବ, ଏବଂ ଆସନ୍ତୁ ଅଷ୍ଟମ ପଦରେ ଆରମ୍ଭ କରିବା ଆଉ ତେବେ ଅଳ୍ପ କିଛି କ୍ଷଣ ପାଠ କରିବା। ଠିକ ଅଛି, ଶୁଣନ୍ତୁ। ସେହି ପ୍ରକାରେ ମଧ୍ୟ ସ୍ତ୍ରୀମାନେ କେଶ ବିନ୍ୟାସ ଏବଂ ସୁବର୍ଣ୍ଣ କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆମେ ତାହା ପଚାରିବା ଉଚିତ ନୁହେଁ। ଉଚିତ କି? ଏହାକୁ ଶୁଣନ୍ତୁ, ଆପଣ ଆପଣଙ୍କୁ ଭୂଷିତା ନ କରି ଲଜ୍ଜା ଓ ସୁବୁଦ୍ଧି ସହକାରେ ପରିପାଟି ପରିଚ୍ଛଦ ପିନ୍ଧି। ଭାଇମାନେ, ମୁଁ ଏଠାରେ ଆପଣମାନଙ୍କୁ ସାହାଯ୍ୟ କରୁଅଛି। ମୁଁ ଆଶା କରେ ଏହିସବୁ ନୂଆ ଟୋପିମାନ ପ୍ରତିଦିନ କିମ୍ବା ତିନି ଦିନରେ ଥରେ କ'ଣ ଆପଣ ଦେଖନ୍ତି କି ତାହା ଖ୍ରୀଷ୍ଟିଆନ ହେବା ନୁହେଁ। ଧର୍ମପରାୟଣ ସ୍ତ୍ରୀମାନଙ୍କ ଉପଯୋଗୀ ସତ୍କର୍ମ ରୂପ ଭୂଷଣରେ ଆପଣ ଆପଣାକୁ ଭୂଷିତା କରନ୍ତୁ। ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ମୌନ ଭାବରେ ଶିକ୍ଷା ଗ୍ରହଣ କରୁ। ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉନାହିଁ, ମାତ୍ର ସେ ମୌନ ରହୁ। କାରଣ ପ୍ରଥମେ ଆଦମ ସୃଷ୍ଟି ହେଲେ, ତାପରେ ହବା। ଆଦମ ପ୍ରବଞ୍ଚିତ ହୋଇନଥିଲେ, ମାତ୍ର ନାରୀ ପ୍ରବଞ୍ଚିତ ହୋଇ ଆଜ୍ଞା ଲଙ୍ଘନ ଦୋଷରେ ଦୋଷୀ ହେଲେ। କିନ୍ତୁ ସେମାନେ ସୁବୁଦ୍ଧି ସହ ବିଶ୍ୱାସ, ବର୍ତ୍ତମାନ ସେ ଜଗତର ସ୍ତ୍ରୀ ସହ ସନ୍ତାନ ପ୍ରସବ କରିବା ବିଷୟ କଥାବାର୍ତ୍ତା କରୁନାହାନ୍ତି। ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ, ବୁଝିଲେ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ, ସେ ତ ଆଗରୁ, ସେ ତ ସେହି ସ୍ତ୍ରୀ ବିଷୟରେ କହୁଛନ୍ତି, ସେହି ସ୍ତ୍ରୀ ଯାହା ପୂର୍ବରୁ ପରିତ୍ରାଣ ପାଇସାରିଛି, ବୁଝିଲେ, ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବ। ଏକ ସନ୍ତାନ ଜନ୍ମ କରିବା ଦ୍ୱାରା ସେ ପରିତ୍ରାଣ ପାଏ ନାହିଁ, ବରଂ ସେ ଯେ ସନ୍ତାନ ମାନଙ୍କୁ ଲାଳନ ପାଳନ କରୁଅଛି, ନିଜର କର୍ତ୍ତବ୍ୟ ନିର୍ବାହ କରୁଅଛି। କୌଣସି ବିଲେଇ, କୁକୁର ଏବଂ ଯାହା କିଛି ଏକ ସନ୍ତାନ ବଦଳରେ ନେଇ ନିଅନ୍ତି, ତାହା ଲାଳନ ପାଳନ କରୁନାହିଁ, ଯେପରିକି ସେମାନେ ଆଜି କରନ୍ତି। ତାହାକୁ ଜଣେ ମାଆର ପ୍ରେମ ଦେଉଅଛି, ଯେପରିକି ସେ ବାହାରକୁ ଯାଇ ରାତି ସାରା ଘୁରିପାରେ। କେତେକ ଲୋକେ ତାହା କରନ୍ତି, କ୍ଷମା କରିବେ, କିନ୍ତୁ ସେମାନେ ତାହା କରନ୍ତି। ଏହା ମୋ ପକ୍ଷେ କହିବା ଅତ୍ୟନ୍ତ କଠୋର ଅଟେ, କିନ୍ତୁ ସତ୍ୟ ତ ସତ୍ୟ ଅଟେ। ବୁଝିଲେ, ସେମାନେ ଚାହାନ୍ତି ନାହିଁ ଯେ ଏହା ସହିତ ଏକ ଶିଶୁ ବାନ୍ଧି ହୋଇଥାଉ। ମାତ୍ର ସନ୍ତାନ ପ୍ରସବ କରିବାରେ ଯଦି ସେ ବିଶ୍ୱାସ, ପବିତ୍ରତା ଏବଂ ସମସ୍ତ ସଂଯମରେ ସ୍ଥିର ରୁହେ, ସେ ପରିତ୍ରାଣ ପାଇବ। କିନ୍ତୁ ସେ ଯଦି ହେଉଛି, ଆପଣ ମଧ୍ୟ ପରିତ୍ରାଣ ପ୍ରାପ୍ତ ହେବେ। ଯଦି ଆପଣ ନୂତନ ଜନ୍ମ ପାଇଅଛନ୍ତି, ଯଦି ଆପଣ ବିଶ୍ୱାସ କରିବେ, ତେବେ ଆପଣ ସୁସ୍ଥ ହେବେ, ଆପଣ ହୋଇପାରିବେ, ଆପଣ ପବିତ୍ର ଆତ୍ମା ଗ୍ରହଣ କରିପାରିବେ। ଯଦି ଆପଣ ଏହାକୁ ବିଶ୍ୱାସ କରନ୍ତି, ଯଦି ଆପଣ ଏହା ପାଇଁ ପ୍ରସ୍ତୁତ ଅଟନ୍ତି, ତେବେ ଏହା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଏବଂ ଯଦି ସେ ଏହିସବୁ କାର୍ଯ୍ୟ କରିବା ଜାରି ରଖନ୍ତି, ସେ ପରିତ୍ରାଣ ପାଇବେ, ବୁଝିଲେ। କିନ୍ତୁ ଏଇଥିପାଇଁ ନୁହେଁ ଯେ ସେ ଜଣେ ସ୍ତ୍ରୀ ଲୋକ ଅଟନ୍ତି। ତେଣୁ ତାହା ଠିକ ଅଟେ ଭାଇ ଭଉଣୀ, ଏହା ଆଦୌ ଏକ କ୍ୟାଥୋଲିକ ଶିକ୍ଷା ନୁହେଁ। ତେବେ ମୁଁ ଚାହୁଁଛି, ଏଠାରେ ଆଉ ଏକ ଅଛି ଯାହାକି ଅତ୍ୟନ୍ତ ଉପଯୋଗୀ ଅଟେ। ତାପରେ ଆମ ପାଖରେ ଆଉ ଗୋଟିଏ ଅଛି। ମୁଁ ଭାବୁଛି ବୋଧହୁଏ ଏହା ପାଇଁ ଆମ ପାଖରେ ସମୟ ଅଛି। ମୁଁ କେବଳ ଆମର ସମୟକୁ ନେଇ ନେଇଛି। ତେବେ ଏହା ଠିକ ଉଦ୍ଦୀପନାର ପରବର୍ତ୍ତୀ ପ୍ରଭାବମାନ ଅଟେ, ଏହା ସଭାର ପରବର୍ତ୍ତୀ ପ୍ରଭାବମାନ ଅଟେ ଏହି ପ୍ରଶ୍ନମାନ। ବର୍ତ୍ତମାନ ଭାଇ ବ୍ରାନହମ, ଏହା ଟାଇପ କରାଯାଇଛି, କଣ ଏହା ଶାସ୍ତ୍ର ସଙ୍ଗତ ଅଟେ ଯେ ଜଣେ ବ୍ୟକ୍ତି ପରଭାଷାରେ କଥା କୁହନ୍ତି ଏବଂ ନିଜର ବାର୍ତ୍ତାକୁ ଅର୍ଥ କରନ୍ତି? ଯଦି ଅଟେ, ଦୟାକରି ବୁଝାଇ ଦିଅନ୍ତୁ। ପ୍ରଥମ କରନ୍ଥୀୟ କିମ୍ବା କରନ୍ଥୀୟ 14:19 ଏବଂ କରନ୍ଥୀୟ 14:27 ମଧ୍ୟ ଠିକ ଅଛି। ଆସନ୍ତୁ ସେହି ଶାସ୍ତ୍ରାଂଶକୁ ଯିବା ଏବଂ ଦେଖିବା ଯେ ଏହା କ'ଣ କୁହେ, ଏବଂ ତାପରେ ଆମେ ଦେଖିବା ଯେ ଆମେ ଏହାକୁ ଶାସ୍ତ୍ରସଙ୍ଗତ ରଖିବା କି ନାହିଁ। ଆମେ ସବୁବେଳେ ଶାସ୍ତ୍ରସଙ୍ଗତ ହେବାକୁ ଚାହୁଁ।
ଏବଂ କରନ୍ଥିୟ 14 ବର୍ତ୍ତମାନ ସେହି ବ୍ୟକ୍ତି ଜାଣିବାକୁ ଚାହାନ୍ତି ଯେ କଣ ଏହା ଶାସ୍ତ୍ରସଙ୍ଗତ ଅଟେ ଯେ ଜଣେ ବ୍ୟକ୍ତି ତାଙ୍କର ନିଜର ବାର୍ତ୍ତାକୁ ଅର୍ଥ କରିବେ ଯାହା ସେ ପରଭାଷାରେ କହିଥିଲେ। ଯଦି ଏହା ଅଟେ ତେବେ କରନ୍ଥିୟ 14:19 ବ୍ୟାଖ୍ୟା କରନ୍ତୁ। ଆସନ୍ତୁ ଦେଖିବା 14:19। ଠିକ ଅଛି, ଆମେ ଏଠାରେ ଅଛୁ। ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇପାରେ ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ 10,000 କହିବା ଅପେକ୍ଷା ବରଂ ମୋ ବୁଦ୍ଧି ସହିତ 5 ଶବ୍ଦ କହିବାକୁ ଭଲ ପାଏ। ତେବେ ପରବର୍ତ୍ତୀଟି ହେଉଛି 27 ପଦ, ସେମାନେ ଜାଣିବାକୁ ଚାହାନ୍ତି। ଯଦି କେହି ପରଭାଷାରେ କଥା କହେ ତେବେ 2 ଅବା ଅଧିକ ହେଲେ 3 ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ। ତେବେ ମୁଁ ବୁଝୁଛି ଯେ ସେ ବ୍ୟକ୍ତି କଣ ପଚାରିବାକୁ ଚେଷ୍ଟା କରୁଛନ୍ତି। ଯାହା ମୁଁ ଚାହେଁ, ମୁଁ ଅଳ୍ପ କିଛି କ୍ଷଣରେ ଆପଣମାନଙ୍କ ପାଖରେ କିଛି ପାଠ କରିବାକୁ ଯାଉଅଛି। ମାତ୍ର ମୁଁ ଭାବୁଛି ଯାହା ସେହି ଭାଇ କିମ୍ବା ଭଉଣୀ ପଚାରିବାକୁ ଚେଷ୍ଟା କରୁଛନ୍ତି, କଣ ଏହା ଜଣେ ବ୍ୟକ୍ତିଙ୍କ ପାଇଁ ଯିଏକି ପରଭାଷାରେ କଥା କହୁଥାନ୍ତି ସେ କହିଥିବା ସନ୍ଦେଶକୁ ଅର୍ଥ କରିବା ଠିକ ଅଟେ କି? ତେବେ ପ୍ରିୟତମ ବନ୍ଧୁ, ଯଦି ଆପଣ ସେହି ସମାନ ପର୍ବର 13 ପଦକୁ ପାଠ କରିବେ, ଏହା ଆପଣଙ୍କୁ କହିବ, ଅତଏବ ଯେ ପରଭାଷାରେ କଥା କହେ ସେ ଯେପରି ଅର୍ଥ କରିପାରେ ଏଥିନିମନ୍ତେ ପ୍ରାର୍ଥନା କରୁ। ନିଶ୍ଚିତରେ ସେ ନିଜର ବାର୍ତ୍ତାକୁ ଅର୍ଥ କରିପାରିବେ। ତେବେ ଯଦି ଆମେ କେବଳ ଆସନ୍ତୁ କେବଳ ତେବେ ଆପଣ ଏଠାରେ ତାର ସମସ୍ତ ପାଠ କରନ୍ତୁ ଏବଂ ଆପଣ ଦେଖିପାରିବେ ଯେ ଏହା ତେବେ ସେ ସମଗ୍ର ପର୍ବକୁ ପାଠ କରନ୍ତୁ, ଏହା ବହୁତ ଭଲ ଏହାକୁ ବ୍ୟାଖ୍ୟା କରେ। ତେବେ ପରଭାଷାରେ କଥା କହିବା ବର୍ତ୍ତମାନ ଯେତେବେଳେ ଆମେ ତାହା ଉପରେ ଅଛୁ ଏବଂ ଏହା ଟେପ୍ ହେଉଥିବା ହେତୁ ମୁଁ କହିବାକୁ ଚାହେଁ ଯେ ମୁଁ ସେତିକି ପରଭାଷାରେ କହିବାରେ ମଧ୍ୟ ବିଶ୍ୱାସ କରେ ଯେତିକି ଈଶ୍ୱରୀୟ ଆରୋଗ୍ୟତାରେ ଏବଂ ସେହି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମରେ, ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନରେ ଏବଂ ଆଗାମୀ ଜଗତର ଶକ୍ତି ଉପରେ ବିଶ୍ୱାସ କରେ। ମୁଁ ତା ଉପରେ ଠିକ ସେତିକି ବିଶ୍ୱାସ କରେ ଯେତିକି ମୁଁ ବିଶ୍ୱାସ କରେ। ମାତ୍ର ମୁଁ ବିଶ୍ୱାସ କରେ ଯେ ପରଭାଷାରେ କଥା କହିବାର ତାର ନିଜର ସ୍ଥାନ ଅଛି, ଠିକ ଯେପରି ଖ୍ରୀଷ୍ଟଙ୍କ ଆଗମନର ତାର ସ୍ଥାନ ଅଛି, ଈଶ୍ୱରୀୟ ଆରୋଗ୍ୟତାର ତାର ସ୍ଥାନ ଅଛି, ପ୍ରତ୍ୟେକ ବିଷୟର ତାର ସ୍ଥାନ ଅଛି। ତେବେ ଆପଣ ଲୋକମାନଙ୍କ ପାଇଁ ମୁଁ ବର୍ତ୍ତମାନ ଏହା କହିବାର ଏକ ସୁଯୋଗ ପାଇଅଛି ଏବଂ ମୁଁ ଏହାକୁ ବ୍ୟାଖ୍ୟା କରିବାକୁ ଚାହିଁବି। ଏବଂ ଯଦି ମୁଁ କାହାରିକୁ ଆଘାତ କରେ ତେବେ ତାହା ମୋର ଅଭିପ୍ରାୟ ନୁହେଁ, ମୋର ଦ୍ୱନ୍ଦ୍ୱ ସୃଷ୍ଟି କରିବାର କୌଣସି ଅଭିପ୍ରାୟ ନୁହେଁ। ମାତ୍ର ଶୁଣନ୍ତୁ, ପେଣ୍ଟିକଷ୍ଟାଲ ଲୋକମାନଙ୍କ ଦ୍ୱାରା ପରଭାଷାରେ କଥା କହିବା ବିଷୟ ସହିତ ମାମଲା କଣ ଅଟେ? ଯାହାକି ମୁଁ ନିଜେ ଅଟେ, ମୁଁ ଜଣେ ପେଣ୍ଟିକଷ୍ଟାଲ ଅଟେ, ବୁଝିଲେ? ତେବେ ଯାହା ଅସୁବିଧା ତାହା ହେଉଛି ଯେ ସେମାନେ ଏହାକୁ ଅଧିକ ସମ୍ମାନ କରନ୍ତି ନାହିଁ। ଏବଂ ଅନ୍ୟ ଏକ ବିଷୟ, ସେମାନେ ଏହାକୁ ଅନିୟମିତ ଭାବରେ ଅନର୍ଗଳ ଛାଡି ଦିଅନ୍ତି, ସେମାନେ ବାକ୍ୟ ନିକଟକୁ ଫେରି ଆସନ୍ତି ନାହିଁ। ବର୍ତ୍ତମାନ ଶୁଣନ୍ତୁ, ଏଠାରେ ସେହି ଉପାୟ ଅଟେ ଯେ ମଣ୍ଡଳୀ ସ୍ଥାପନ ହୋଇଅଛି। ତେବେ ଏକ ପେଣ୍ଟିକଷ୍ଟାଲ ମଣ୍ଡଳୀରେ ଯଦି ମୁଁ ଏହି ମଣ୍ଡଳୀର ପାଳକତ୍ୱ କାର୍ଯ୍ୟ କରୁଥାନ୍ତି, ମୁଁ ଆପଣଙ୍କୁ କହିବି ଯେ ମୁଁ ଏହାକୁ କିପରି ସ୍ଥାପନ କରିଥାନ୍ତି, ବୁଝିଲେ? ଯଦି ମୁଁ ଥାନ୍ତି ଏହାକୁ ପାଳକତ୍ୱ କରିବା ପାଇଁ ଏଠାରେ ସବୁ ସମୟରେ ରହିଥାନ୍ତି, ମୁଁ ବାଇବେଲରେ ଥିବା ପ୍ରତ୍ୟେକ ବରଦାନକୁ ଗ୍ରହଣ କରିଥାନ୍ତି, ବିଶ୍ୱାସୀମାନଙ୍କୁ ପ୍ରଥମେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବାକୁ କହିଥାନ୍ତି ଏବଂ ତାପରେ ପ୍ରଥମ କରନ୍ଥୀୟ 12 ପ୍ରତ୍ୟେକ ବରଦାନ ମୋ ମଣ୍ଡଳୀରେ କାର୍ଯ୍ୟକାରୀ ହେବାକୁ ଅଛି। ଯଦି ମୁଁ ସେଗୁଡ଼ିକୁ ସେଠାକୁ ଆଣିପାରିବି, ସମଗ୍ର ଶରୀରକୁ କାର୍ଯ୍ୟକାରୀ କରିପାରିବି। ତେବେ ଯଦି ଆପଣ ଧ୍ୟାନ ଦେବେ ତେବେ ଟିପ୍ପଣୀ କରୁନାହିଁ ଏବଂ ମନେ ରଖନ୍ତୁ, ମୁଁ ଗୋଟିଏ ହେଲେ ଶବ୍ଦ ବିରୁଦ୍ଧରେ କହିବି ନାହିଁ। ମୁଁ ପବିତ୍ର ଆତ୍ମାଙ୍କୁ ନିନ୍ଦା କରିଦେଇପାରେ ଏବଂ ପରମେଶ୍ୱର ଜାଣନ୍ତି ଯେ ମୁଁ ତାହା ଭୁଲ କହିବି ନାହିଁ, ବୁଝିଲେ? ମାତ୍ର ମୁଁ ପ୍ରାୟ 20 ଧରି ଅଧ୍ୟୟନ କରିବା ପରେ ଶାସ୍ତ୍ରର ଦୃଷ୍ଟିକୋଣରୁ ଆପଣଙ୍କୁ ଏହା ଦେବା ପାଇଁ କହିବାକୁ କେବଳ ଚେଷ୍ଟା କରୁଅଛି। ମୁଁ ପ୍ରାୟ 30 ହେଲାଣି ପ୍ରଚାର କରିଆସୁଛି ଏବଂ ମୁଁ ଠିକ ତାହା ସବୁକିଛି ଦେଇ ଗତି କରିଅଛି, ଠିକ ଅତିବାହିତ କରିଅଛି। ଆପଣ କଳ୍ପନା କରିପାରନ୍ତି ଯେ ଏହା କିପରି ଅଟେ ଏବଂ ସମଗ୍ର ବିଶ୍ୱରେ ପ୍ରତ୍ୟେକ ମନୁଷ୍ୟ ଓ ସେମାନଙ୍କର ବିଶ୍ୱାସ ମତକୁ ଦେଖିବା ଏବଂ ଏହାକୁ ଗ୍ରହଣ କରୁଅଛି, କାରଣ ଏହା ମୋର ଆଗ୍ରହ ଅଟେ। ଏହା ମୋ ବ୍ୟତୀତ ମଣିଷମାନଙ୍କ ପାଇଁ ଆଗ୍ରହ ଅଟେ। ମୋତେ ଏଠାରୁ ଚାଲିଯିବାକୁ ଅଛି, ଆପଣଙ୍କୁ ଏଠାରୁ ଚାଲିଯିବାକୁ ଅଛି ଏବଂ ଯଦି ମୁଁ ଜଣେ ଭଣ୍ଡ ଭବିଷ୍ୟତ ବକ୍ତା ଭାବରେ ଯାଏ ତେବେ ମୁଁ ମୋର ନିଜର ପ୍ରାଣକୁ ହରାଇବି ଏବଂ ମୋ ସହିତ ଆପଣଙ୍କର ବି ହରାଇବି। ତେଣୁ ଏହା ତାହାଠାରୁ ଅଧିକ ଅଟେ। ଏହା ଦୈନିକ ରୁଟି ଠାରୁ ଅଧିକ ଅଟେ। ଏହା ଲୋକପ୍ରିୟତା ଠାରୁ ଅଧିକ ଅଟେ। ଏହା ଅନ୍ୟ ସମସ୍ତ ବିଷୟ ଠାରୁ ଅଧିକ ଅଟେ।
ଏହା ମୋ ପାଇଁ ଜୀବନ ଅଟେ, ବୁଝିଲେ? ଏବଂ ମୁଁ ସର୍ବଦା ଗଭୀର ଭାବେ ନିଷ୍ଠାପର ହେବାକୁ ଚାହେଁ।
ବର୍ତ୍ତମାନ ଆପଣ ପ୍ରଥମ ପେଣ୍ଟିକଷ୍ଟାଲ ମଣ୍ଡଳୀକୁ ଯାଆନ୍ତୁ। ପ୍ରଥମ ବିଷୟ, ମୋର ଅଭିପ୍ରାୟ ସମସ୍ତେ ନୁହଁ, ସେମାନଙ୍କ ମଧ୍ୟରୁ କେତେକ ଅଟନ୍ତି। ଅଧିକାଂଶ ସମୟ ଆପଣ ଏକ ମଣ୍ଡଳୀକୁ ଯାଆନ୍ତି ଓ ପ୍ରଚାର କରିବା ଆରମ୍ଭ କରିଦିଅନ୍ତି। ଯେତେବେଳେ ଆପଣ ପ୍ରଚାର କରୁଥାନ୍ତି, କେହି ଜଣେ ଉଠିବେ ଏବଂ ପରଭାଷାରେ କଥା କହିବେ।
ତେବେ ସେହି ପ୍ରିୟ ବ୍ୟକ୍ତି ଜଣକ ପବିତ୍ର ଆତ୍ମାରେ ସମ୍ପୂର୍ଣ୍ଣ ରୂପେ ପରିପୂର୍ଣ୍ଣ ହୋଇଥାଇ ପାରନ୍ତି ଏବଂ ତାହା ବୋଧହୁଏ ପବିତ୍ର ଆତ୍ମା ସେହି ବ୍ୟକ୍ତିଙ୍କ ମାଧ୍ୟମରେ କଥାବାର୍ତ୍ତା କରୁଥାନ୍ତି। କିନ୍ତୁ ଏହାର ମୁଖ୍ୟ ବିଷୟ ହେଉଛି ସେମାନେ ପ୍ରଶିକ୍ଷିତ ନୁହନ୍ତି।
ଯଦି ମଞ୍ଚ ଉପରେ ଏହି ସେବା କାର୍ଯ୍ୟଟି ପ୍ରେରଣା ତଳେ କଥା କହୁଅଛି, ତେବେ ଭବିଷ୍ୟତ ବକ୍ତାଙ୍କ ଆତ୍ମା ଭବିଷ୍ୟତ ବକ୍ତାଙ୍କ ଅଧୀନରେ ଥାଏ, ବୁଝିଲେ? ସମସ୍ତ କାର୍ଯ୍ୟ କରାଯାଉ। ତେବେ ଏଠାରେ ପାଉଲଙ୍କ ନିକଟକୁ ଆସି ଯାଆନ୍ତୁ ଯେ ସେ ଏହା କାହିଁକି କୁହନ୍ତି ଯେତେବେଳେ ଜଣେ କଥା କହେ ଏବଂ ଇତ୍ୟାଦି। ଯେତେବେଳେ ସେ ଆସିଲେ ସେଠାରେ ଏକ ଦ୍ୱନ୍ଦ୍ୱ ରହିଥିଲା। ତେବେ ମୁଁ ଏକ ବେଦୀର ଡାକରା ଦେଇ ଆସୁଅଛି ଏବଂ କେହି ଜଣେ ଉଠନ୍ତି ଏବଂ ପରଭାଷାରେ କଥା କୁହନ୍ତି, ଏହା ତ କେବଳ ତେବେ ଆପଣ ହୁଏତ ବେଦୀ ଡାକରା ମଧ୍ୟ ଦେବା ଛାଡି ଦେଇପାରନ୍ତି, ଏହା ତାକୁ ବାଧା ଦେଇଥାଏ, ବୁଝିଲେ?
ଏବଂ ତାପରେ ଅନ୍ୟ ଏକ ବିଷୟ, ଅନେକ ଥର ଏପରି ହୁଏ ଯେ ଲୋକମାନେ ଉଠିବେ ଓ ପରଭାଷାରେ କଥା କହିବେ ଏବଂ ଲୋକମାନେ ବସି ଚୁଇଙ୍ଗମ୍ ଚୋବାଉଥିବେ ଓ ଚାରିଆଡେ ଅନାଉଥିବେ। ଯଦି ପରମେଶ୍ୱର କହୁଛନ୍ତି ତେବେ ନୀରବ ରୁହନ୍ତୁ, ଶୁଣନ୍ତୁ। ଯଦି ତାହା ସତ୍ୟ ଅଟେ, ଯଦି ତାହା ପବିତ୍ର ଆତ୍ମା ସେହି ବ୍ୟକ୍ତିଙ୍କ ଭିତରେ ରହି କଥା କହୁଛନ୍ତି, ତେବେ ଆପଣ ସ୍ଥିର ହୋଇ ବସିଥାନ୍ତୁ ଓ ଶୁଣନ୍ତୁ, ଆଦର ସହକାରେ ରହିଥାନ୍ତୁ। ହୋଇପାରେ ଯେ ସେହି ଅର୍ଥ ଆପଣଙ୍କ ପାଖକୁ ଆସିପାରେ, ବୁଝିଲେ? ସ୍ଥିର ହୋଇ ବସିଥାନ୍ତୁ, ଏକ ଅର୍ଥ ପାଇଁ ଧ୍ୟାନ ଦେଇ ଶୁଣୁଥାନ୍ତୁ। ତେବେ ଯଦି ମଣ୍ଡଳୀରେ କୌଣସି ଅନୁବାଦକ ନାହାନ୍ତି, ତେବେ ସେମାନେ ଶରୀରରେ ନୀରବ ରହିବା ଉଚିତ। ଏବଂ ତାପରେ ଯେତେବେଳେ ସେମାନେ ଏକ ପରଭାଷାରେ କଥା କୁହନ୍ତି, ବାଇବେଲ କୁହେ ସେମାନେ ନିଜ ନିଜ ଭିତରେ ଆପଣା ସହିତ ଏବଂ ପରମେଶ୍ୱରଙ୍କ ସହିତ କଥା ହୁଅନ୍ତୁ। ଯିଏ ପରଭାଷାରେ କଥା କହେ ସେ ନିଜକୁ ସୂଚି କରେ, ତେବେ ତା ପରଭାଷା, ଉପଭାଷା, ଭାଷା ଅଲଗା ଅଟେ। ସେମାନେ କିଛି ନୁହନ୍ତି, ସେ କୁହନ୍ତି, କିନ୍ତୁ ଯେଉଁ ବିଷୟ ଏକ ଶବ୍ଦ କରେ ତାର ଏକ ଅର୍ଥ ଅଛି। କିନ୍ତୁ ଆପଣ ଯଦି ଗୋଟେ ତୁରି ଶବ୍ଦ କରେ, ଆପଣଙ୍କୁ ଏହା ଜାଣିବାକୁ ଅଛି ଯେ ଏହା କିପରି ଶୁଭାଯାଏ। ଏହାକୁ କେବଳ ବଜାନ୍ତୁ, ନତୁବା ଆପଣ ଜାଣିବେ ନାହିଁ ଯେ ନିଜକୁ ଯୁଦ୍ଧ କରିବା ପାଇଁ କିପରି ପ୍ରସ୍ତୁତ କରିବାକୁ ଅଛି।
ଯଦି କେହି ପରଭାଷାରେ କଥା କୁହନ୍ତି ଏବଂ କେବଳ କୁହନ୍ତି ଟୁଟ୍, ତାହା ହିଁ ସବୁକିଛି ତାହା ସହିତ ଅଟେ। କିଏ ଜାଣିବ ଯେ କଣ କରିବାକୁ ଅଛି?
କିନ୍ତୁ ଯଦି ଏହା ରେଭିଲି ଆରମ୍ଭ କରେ, ତାର ଅର୍ଥ ଉଠିଯାଅ। ଯଦି ଏହା ଟ୍ୟାପ୍ ବଜାଏ, ତାର ଅର୍ଥ ତଳକୁ ହୋଇଯାଅ, ବୁଝିଲେ?
ଯଦି ଏହା ଚାର୍ଜ ବଜାଏ, ତାର ଅର୍ଥ ଆକ୍ରମଣ କର। ଏହାକୁ ତ ଏକ ଅର୍ଥ ଦେବାକୁ ଅଛି, ଆଉ କେବଳ ଏକାକୀ ଶବ୍ଦ ଦେବା ନୁହେଁ।
ତେଣୁକରି ମଣ୍ଡଳୀରେ ଯଦି କୌଣସି ଅନୁବାଦକ ନାହାନ୍ତି, କିନ୍ତୁ ଯଦି ଜଣେ ଅନୁବାଦକ ଅଛନ୍ତି, ତାହେଲେ ପରଭାଷା ତାହା ଅଟେ ଯାହାକି ମଣ୍ଡଳୀ ସହିତ ସମ୍ପୃକ୍ତ ଅଟେ।
ବର୍ତ୍ତମାନ ଆପଣଙ୍କର ପ୍ରଶ୍ନକୁ, ହେ ପ୍ରିୟ ବନ୍ଧୁ, ଯାହା କୁହେ ମୁଁ ବରଂ 5000 ଶବ୍ଦ କଥା କହେ, 5 ଶବ୍ଦ, ଏବଂ ଯେପରିକି ଲୋକମାନେ ମୋତେ ବୁଝିପାରନ୍ତି, ଏହା ଅପେକ୍ଷା ଯେ ପରଭାଷାରେ 5000 କିମ୍ବା ଯାହା କିଛି ଅଧିକ କୁହେ, ତାହା ସତ ଅଟେ। ମାତ୍ର ତଳକୁ ପାଠ କରି ଚାଲନ୍ତୁ, ଯଦି ଏହା ପ୍ରକାଶିତ ବାକ୍ୟ ବା ଭାଷାର ଅର୍ଥ ଦ୍ୱାରା ନିଷ୍ଠା ନିମନ୍ତେ କରାଯାଉ, ବୁଝିଲେ? ନିଷ୍ଠା ନିମନ୍ତେ କରାଯାଉ। ତେବେ ମୁଁ ଆପଣଙ୍କୁ ଏକ ଛୋଟ ଅଳ୍ପ ଧାରଣା ଦେବି ଯେ କଣ ହୁଏ ଯଦି ମୁଁ ଏହି ମଣ୍ଡଳୀର ପାଳକ ହୋଇଥାଏ ଯାହାକି ଆସୁଅଛି। ଯଦି ପରମେଶ୍ୱର ମୋତେ ଏହାର ପାଳକତ୍ୱ କରିବା ପାଇଁ ଡାକନ୍ତି, ତେବେ ମୁଁ ଏହାକୁ ଏହିପରି ଭାବରେ କାର୍ଯ୍ୟକାରୀ କରୁଥାନ୍ତି।
ମୁଁ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା କରିବି ଯାହାର କି ଏକ ବରଦାନ ରହିଥିଲା, ଏବଂ ମୁଁ ଚାହିଁବି ଯେ ସେହି ଲୋକମାନେ ସେବା ଆରମ୍ଭ ହେବାର ପ୍ରାୟ ଗୋଟେ ଘଣ୍ଟା ପୂର୍ବରୁ ନିଜର ଏକ କୋଠରୀରେ ସାକ୍ଷାତ କରନ୍ତୁ।
ସେମାନେ ଆତ୍ମାର ତଳେ ବସନ୍ତୁ, ଏବଂ ପ୍ରଥମ ବିଷୟ ଆପଣ ଜାଣନ୍ତି, ଜଣେ ତଳକୁ ଆସେ, ତାଙ୍କ ପାଖରେ ପରଭାଷାରେ କଥା କହିବାର ଏକ ଦାନ ରହିଥାଏ, ଏବଂ ସେ ପରଭାଷାରେ କଥା କୁହନ୍ତି, ସମସ୍ତେ ନୀରବ ରହିଥାନ୍ତି, ଏବଂ ତାପରେ ଜଣେ ଉଠନ୍ତି ଓ ସେ ଯାହା କହିଲେ ତାହାର ଅର୍ଥ କରନ୍ତି।
ତେବେ ଏହା ପୂର୍ବେ କି ତାହାକୁ ମଣ୍ଡଳୀକୁ ଦିଆଯାଇପାରେ, ବାଇବେଲ କୁହେ ଯେ ଏହାକୁ 2 ବା 3 ସାକ୍ଷୀଙ୍କ ମଧ୍ୟରେ ବିଚାର କରାଯିବାକୁ ଅଛି। ତେବେ ସେ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ପାଖରେ ଆତ୍ମାର ବୁଝାମଣାର ଜ୍ଞାନ ଅଛି, ବୁଝିଲେ? କାରଣ ଅନେକ ଥର ସେଠାରେ ମନ୍ଦ ଶକ୍ତି ପ୍ରବେଶ କରିଥାଏ,
ବୁଝିଲେ? ପାଉଲ ଏହା ବିଷୟରେ କହିଥିଲେ, କିନ୍ତୁ ତାପରେ ପରମେଶ୍ୱରଙ୍କ ଶକ୍ତି ମଧ୍ୟ ସେଠାରେ ଅଛି। ମୋତେ ଗୋଟିଏ ମଣ୍ଡଳୀ କୁହନ୍ତୁ ଯେଉଁଠାରେ ମନ୍ଦତା ବାସ କରେ ନାହିଁ। ମୋତେ କୁହନ୍ତୁ ଯେପରି କେଉଁଠାରେ ଅଛି ଯେ ପରମେଶ୍ୱରଙ୍କ ପୁତ୍ରଗଣ ଯେଉଁଠାରେ ଏକତ୍ରିତ ହୋଇଥାନ୍ତି, ଶୟତାନ ସେଠାରେ ସେମାନଙ୍କ ମଧ୍ୟରେ ରହେ ନାହିଁ। ଏହା ତ ସବୁକିଛି ଅଟେ, ତେଣୁ ସେଥିରେ ଭୟ କରନ୍ତୁ ନାହିଁ, ବୁଝିଲେ? ଶୟତାନର ସବୁଆଡେ ଅଛି,
ବର୍ତ୍ତମାନ ଆମେ ଏଠାରେ ଅଛୁ, କେହି ଜଣେ ପରଭାଷାରେ କଥା କୁହନ୍ତି, ତେବେ ସେଠାରେ ତିନି ଜଣ ବସିଛନ୍ତି ଯେଉଁମାନଙ୍କ ପାଖରେ ବୁଝାମଣାର ପରିବେଦକ ଆତ୍ମା ଅଛି, ଏବଂ ଜଣେ ପରଭାଷାରେ କଥା କୁହନ୍ତି ଓ ଏକ ବାର୍ତ୍ତା ଦିଅନ୍ତି, ତେବେ ଏହା ଶାସ୍ତ୍ର ଉଦ୍ଧୃତ କରିବା ହୋଇପାରେ ନାହିଁ, କାରଣ ପରମେଶ୍ୱର ବୃଥା ପୁନରାବୃତ୍ତି କରନ୍ତି ନାହିଁ ଏବଂ ସେ ଆମକୁ ତାହା ନ କରିବା ପାଇଁ କହିଛନ୍ତି, ବୁଝିଲେ? ତେଣୁ ଏହା ତାହା ନୁହେଁ, ଏହା ମଣ୍ଡଳୀ ପାଇଁ ଏକ ବାର୍ତ୍ତା ଅଟେ। ଏହି ଉଦ୍ଦୀପନାରେ ଆମର ଏ ଯାଏଁ ଦୁଇଟି ବିଷୟ ରହିଆସିଛି। ଦେଖନ୍ତୁ ଯେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଟି କ'ଣ ଥିଲା, ସମ୍ପୂର୍ଣ୍ଣ ଭାବେ ଠିକ ଲକ୍ଷ୍ୟବିନ୍ଦୁ ଉପରେ, ବୁଝିଲେ? ଭିତରକୁ ପଶି ଆସିଲା। ଜଣେ ଲୋକ ଉଠିଲେ ଏବଂ ପରଭାଷାରେ କଥା କହିଲେ ଆଉ ଅର୍ଥ କହିଲେ ଏବଂ ଠିକ ବୁଲି ପଡିଲେ ଓ ସେହି ବାର୍ତ୍ତାକୁ ସୁପ୍ରମାଣିତ କଲେ ଯାହାକି ବର୍ତ୍ତମାନ ଆସିଅଛି। ଅନ୍ୟ ଜଣେ ଅନ୍ୟ ଏକ ରାତିରେ ଉଠିଲେ ଏବଂ ଭବିଷ୍ୟତବାଣୀର ପ୍ରେରଣା ଅଧୀନରେ ସେ କହିଲେ ଏବଂ କିଛି ଗୋଟାଏ କହିଲେ, ଏହା ନ ଜାଣି ଯେ ସେ କ'ଣ କହୁଛନ୍ତି, ଏବଂ ତାପରେ ଶେଷରେ ସେ କହି ଉଠିଲେ, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି ସେ ଧନ୍ୟ। ଶୀଘ୍ର ହିଁ କିଛି ଗୋଟାଏ ମୋତେ ତୁରନ୍ତ ଧରି ପକାଇଲା ଏବଂ କହିଲା, ନଚେତ ଯିଏ ବିଶ୍ୱାସ କରନ୍ତି ଏହା ପ୍ରଭୁ ହିଁ ଅଟନ୍ତି ଯିଏକି ଆସିଛନ୍ତି ସେ ଧନ୍ୟ। ଦେଖନ୍ତୁ ସେ ଚିତ୍ତାକ, ତାପରେ ଗତକାଲି ରାତିରେ ଭବନରେ ପବିତ୍ର ଆତ୍ମା ଓହ୍ଲାଇ ଆସିଥିଲେ, ବୁଝିଲେ? ତାହା ନିଷ୍ଠା ଜନ୍ମାଇବା ପାଇଁ ଅଟେ। ମୁଁ ସେଠାରେ ଠିଆ ହୋଇ ଲୋକମାନଙ୍କୁ ଏହା କହିବାକୁ ଚେଷ୍ଟା କରୁଥିଲି ଯେ ସେମାନଙ୍କୁ ନିଶ୍ଚିତ ଭାବରେ ପବିତ୍ର ଆତ୍ମା ଗ୍ରହଣ କରିବା ଉଚିତ। ଆଉ ଶୈତାନ ଲୋକମାନଙ୍କ ଚାରିପାଖରେ ଆସି କହିଥିଲା, ଶୁଣ ନାହିଁ, ଚୁପ୍ କରି ବସିଥାଅ। ମୋ ଭଉଣୀ କହିଲା, ବିଲ୍, ତୁମେ ଯେତେବେଳେ ପ୍ରଚାର କରୁଥିଲ ସେହି ସମୟରେ ମୁଁ ବହୁତ ଖୁସି ଥିଲି, ଏପରି ଅନୁଭବ କରୁଥିଲି ଯେ ମୁଠି ପଡି କାନ୍ଥ ଡେଇଁ ପାରିବି। କହିଲି, ଉଠ ଏବଂ ଡେଇଁ ପଡ଼, ତାହା ହିଁ ସବୁ କିଛି ଅଟେ। ଏବଂ ସେ କହିଲା, କିନ୍ତୁ ଯେତେବେଳେ ତୁମେ ତାହା କରିବାକୁ ଗଲ ଏବଂ କହିଲା, ଲୋକମାନେ ଚିତ୍କାର କରିବାକୁ ଲାଗିଲେ, କହିଲା, ତାପରେ ମୁଁ ଅନୁଭବ କଲି ଯେ ମୁଁ ଏକ ପୁରୁଣା କିଛି ନୁହେଁ। ମୁଁ କହିଲି, ତାହା ଶୈତାନ ଅଟେ, ତାହା ହେଉଛି ଶୈତାନ ଯେତେବେଳେ ସେ ତାହା କରିବାକୁ ଆସେ। ମୁଁ କହିଲି, ତୁମକୁ ଯେକୌଣସି ପ୍ରକାରେ ହେଲେ ଉଠିବାର ଉଚିତ ଥିଲା। ଆମେମାନେ ପରମେଶ୍ୱରଙ୍କ ଯାଜକ ଅଟୁ ଓ ଆତ୍ମିକ ବଳିଦାନ ଅର୍ପଣ କରୁଥାଉ, ଆମ ଓଷ୍ଠାଧରର ଫଳ ତାହାଙ୍କ ନାମର ପ୍ରଶଂସା ନିମନ୍ତେ ଦେଇଥାଉ, ବୁଝିଲେ? ତେବେ ବର୍ତ୍ତମାନ ଏଠାରେ ତାହା ଅଟେ ଯାହାକି ଘଟିଥିଲା। ତାପରେ ପବିତ୍ର ଆତ୍ମା ଓହ୍ଲାଇ ଆସିଲେ, କାରଣ ତାହା ହିଁ ଠିକ, ଯିଏ ବିଶ୍ୱାସ କରେ ସେ ଧନ୍ୟ। ଦୁଇ ତିନି ରାତି ହେବ ସିଧାସଳଖ ମୁଁ ତାହା ସେଠାରେ ସ୍ଥାପନ କରିବାକୁ ଚେଷ୍ଟା କରିଥିଲି, ଏବଂ ତାପରେ ପବିତ୍ର ଆତ୍ମା କଥା କହିଥିଲେ ଏବଂ ପ୍ରେରଣା ଅଧୀନରେ କହିଲେ, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି ସେ ଧନ୍ୟ। ଏବଂ ଏହା ପୂର୍ବେ କି ମୁଁ କିଛି କହିପାରନ୍ତି, ମୁଁ ତାହା କହିସାରିଥିଲି, ଯିଏ ବିଶ୍ୱାସ କରନ୍ତି ଯେ ପ୍ରଭୁ ଏଥିରେ ଆସିଛନ୍ତି ସେ ଧନ୍ୟ। କଣ ଆପଣ ଦେଖୁଛନ୍ତି? ଏବଂ ମୁଁ ବର୍ତ୍ତମାନ ଠିକ ତାହା ହିଁ କହିଅଛି, ପବିତ୍ର ଆତ୍ମା ଆପଣଙ୍କ ଭିତରେ ସ୍ୱୟଂ ପରମେଶ୍ୱର ଅଟନ୍ତି, ବୁଝିଲେ? ଏବଂ ସେମାନେ ଏହାକୁ ଧରି ପକାନ୍ତି, ବୁଝିଲେ? ଏବଂ ତାପରେ ପବିତ୍ର ଆତ୍ମା ଲୋକମାନଙ୍କ ମଧ୍ୟରେ ଓହ୍ଲାଇ ଆସିଲେ। ଦେଖନ୍ତୁ ଯେ କିପରି ଏହା ନିଷ୍ଠା ଜନ୍ମାଇଥାଏ, ଭବିଷ୍ୟତବାଣୀ। ତେବେ ଭବିଷ୍ୟତବାଣୀ ଏବଂ ଜଣେ ଭବିଷ୍ୟତ ବକ୍ତାଙ୍କ ମଧ୍ୟରେ ପାର୍ଥକ୍ୟ ଅଛି। ଭବିଷ୍ୟତବାଣୀ ଗୋଟିଏରୁ ଅନ୍ୟ ପାଖକୁ ଯାଏ, କିନ୍ତୁ ଜଣେ ଭବିଷ୍ୟତ ବକ୍ତା ଶିଶୁ ଶଯ୍ୟାରୁ ହିଁ ଏକ ଭବିଷ୍ୟତ ବକ୍ତା ହୋଇ ଜନ୍ମଗ୍ରହଣ କରିଥାନ୍ତି। ସେମାନଙ୍କ ପାଖରେ ସଦାପ୍ରଭୁ ଏହି କଥା କୁହନ୍ତି ରହିଥାଏ, ସେମାନଙ୍କୁ କୌଣସି ପ୍ରକାରେ ବିଚାର କରନ୍ତୁ ନାହିଁ। ଆପଣ ସେମାନଙ୍କୁ ଜିସାଇଅ କିମ୍ବା ଜିରିମିଅ ସେ ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରୁ କାହାରି ସମ୍ମୁଖରେ ଏହା ହୋଇଥିବାର ଦେଖନ୍ତି ନାହିଁ, କାରଣ ସେମାନଙ୍କ ପାଖରେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ରହିଥିଲା। କିନ୍ତୁ ଲୋକମାନଙ୍କ ମଧ୍ୟରେ ଭବିଷ୍ୟତବାଣୀ କରିବାର ଏକ ଆତ୍ମା ଆପଣଙ୍କୁ ତାହା ଲକ୍ଷ୍ୟ କରିବାକୁ ଅଛି, କାରଣ ଶୈତାନ ସେଠାରେ ତା ଭିତରେ ପ୍ରବେଶ କରିଯିବ, ବୁଝିଲେ? ବର୍ତ୍ତମାନ କିନ୍ତୁ ଏହା ବିଚାର କରାଯିବା ଜରୁରୀ। ତେବେ ଆମର ଏକ ଉଦ୍ଦୀପନା ହେବାକୁ ଯାଉଅଛି, ତେବେ ଆପଣ ସେବକମାନେ ବର୍ତ୍ତମାନ ଏହାକୁ ପ୍ରକୃତରେ ଧ୍ୟାନ ସହକାରେ ଦେଖନ୍ତୁ। ଆମେ ଏକ ଉଦ୍ଦୀପନା ସଭା କରିବାକୁ ସ୍ଥିର କରୁଅଛୁ, ଠିକ ଅଛି? ୟବା ବୋଧହୁଏ ଆମର ଠିକ ଏକ ନିୟମିତ ମାଣ୍ଡଳିକ ସେବା ହେଉଅଛି, ମଣ୍ଡଳୀ ପ୍ରଜ୍ୱଳିତ ହେଉଅଛି, ଏହା ସବୁ ସମୟରେ ହେବା ଉଚିତ। ତେବେ ବୋଧହୁଏ ଆମ ପାଖରେ ପାଞ୍ଚ କିମ୍ବା ଛଅ ଜଣ ଅଛନ୍ତି ଯେଉଁମାନେ କି ବରଦାନ ପାଇଥିବା ଲୋକ, ଜଣେ ପରଭାଷାରେ କଥା କୁହନ୍ତି, ଦୁଇ କିମ୍ବା ତିନି ଜଣ ହୁଏତ ପରଭାଷାରେ କଥା କୁହନ୍ତି, ଚାରି କିମ୍ବା ପାଞ୍ଚ ଜଣ ପରଭାଷାରେ କଥା କୁହନ୍ତି, ପରଭାଷାର ଦାନ ପ୍ରାପ୍ତ ଥାନ୍ତି, ଅଜ୍ଞାତ ଭାଷାରେ କଥା କହୁଥାନ୍ତି, ସେମାନଙ୍କ ମଧ୍ୟରୁ ଦୁଇ ବା ତିନି ଜଣ ଅର୍ଥ କରିପାରନ୍ତି, ବୋଧହୁଏ ସେଠାରେ ଗୋଟିଏ ଦୁଇଟି କିମ୍ବା ସେମାନଙ୍କ ମଧ୍ୟରୁ ତିନୋଟି ଥାନ୍ତି ଯାହାଙ୍କ ପାଖରେ କି ଜ୍ଞାନର ବରଦାନ ରହିଥାଏ, ଠିକ ଅଛି? ସେମାନେ ସମସ୍ତେ ଭେଟନ୍ତି ସେହି ଦାନ ପ୍ରାପ୍ତ ବ୍ୟକ୍ତିମାନେ। ଆପଣ ସେହି ଦାନ ଗୁଡିକ ଆପଣଙ୍କୁ ତାହା ସହିତ ଖେଳିବା ପାଇଁ ଦିଆଯାଇ ନାହିଁ, ଏହା କହିବା ପାଇଁ ନୁହେଁ ଯେ ପରମେଶ୍ୱରଙ୍କ ଗୌରବ ହେଉ, ମୁଁ ପରଭାଷାରେ କଥା କୁହେ, ହାଲେଲୁୟା। ଆପଣ କରିବେ, ଆପଣ ନିଜକୁ ନ୍ୟୁନ କରୁଛନ୍ତି, ସେଗୁଡ଼ିକ ଆପଣଙ୍କୁ ତାହା ସହିତ କାମ କରିବା ପାଇଁ ଦିଆଯାଇଛି ଏବଂ ମଣ୍ଡଳୀରେ ଆପଣଙ୍କର ଭାଗ ମୁଖ୍ୟ ସେବା ଆରମ୍ଭ ହେବା ପୂର୍ବରୁ ଆସିବା ଉଚିତ, କାରଣ ଅଶିକ୍ଷିତମାନେ ଆମ ମଧ୍ୟରେ ରହିବାକୁ ଯାଉଛନ୍ତି। ତାପରେ ଆପଣ କକ୍ଷକୁ ଚାଲିଯାଆନ୍ତି ଏବଂ ଆପଣ ସେଠାରେ ବସି ରୁହନ୍ତି। ଆପଣ ଲୋକମାନେ ଏକତ୍ର ହୋଇ, କାରଣ ଆପଣ ସୁସମାଚାରରେ ସହକର୍ମୀ ଅଟନ୍ତି, ତାପରେ ଆପଣ ସେଠାରେ ବସି ରହିଥାନ୍ତି। ପ୍ରଭୁ, କଣ ଆଜି ରାତି ଏପରି କିଛି ଅଛି ଯାହାକି ଆମେ ଜାଣୁ ବୋଲି ତୁମେ ଚାହୁଁଅଛ? ହେ ସ୍ୱର୍ଗୀୟ ପିତା, ଆମ ସହିତ କଥା କୁହ। ପ୍ରାର୍ଥନା ନିବେଦନ ଅର୍ପଣ କରୁଥାନ୍ତି, ଗୀତ ଗାନ କରୁଥାନ୍ତି, ଆଉ ଆତ୍ମା ସିଧାସଳଖ ତଳକୁ ଓହ୍ଲାଇ ଆସନ୍ତି, କାହାରି ଉପରେ ଅବତରିତ ହୁଅନ୍ତି, ପର ଭାଷାରେ କଥା କୁହନ୍ତି, ଜଣେ ଉଠି ପଡ଼ନ୍ତି ଓ କୁହନ୍ତି, ସଦା ପ୍ରଭୁ ଏ କଥା କୁହନ୍ତି। ଏହା କଣ ଅଟେ? ଶୁଣନ୍ତୁ, ଯାଇ ଭାଇ ଜୋନ୍ସକୁ କୁହ ଯେ ସେ ରହୁଥିବା ସ୍ଥାନରୁ ଦୂରକୁ ଚାଲି ଯାଆନ୍ତୁ, କାରଣ ଆସନ୍ତାକାଲି ଅପରାହ୍ନରେ ସେହି ଦେଶରେ ଏକ ଘୂର୍ଣ୍ଣିବଳୟ ଆଘାତ କରିବ ଏବଂ ଏହା ତାଙ୍କ ଘରକୁ ଭାଙ୍ଗି ଦେବାକୁ ଯାଉଅଛି। ସେ ନିଜର ଜିନିଷପତ୍ର ନିଅନ୍ତୁ ଓ ସେଠାରୁ ପଳାଇ ଯାଆନ୍ତୁ। ତେବେ ତାହା ଭଲ ଶୁଭାଯାଏ, କିନ୍ତୁ ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ। ସେଠାରେ ତିନି ଜଣ ଲୋକ ରହିବାକୁ ଅଛି ଯାହାଙ୍କ ପାଖରେ ବୁଝାମଣାର ଆତ୍ମା ଥାଏ। ସେମାନଙ୍କ ମଧ୍ୟରୁ ଜଣେ କୁହନ୍ତି ଏହା ପ୍ରଭୁଙ୍କର ଥିଲା, ଅନ୍ୟ ଜଣଙ୍କ କୁହନ୍ତି ଏହା ପ୍ରଭୁଙ୍କର ଥିଲା। ତାହା ତିନି ବିପକ୍ଷରେ ଦୁଇ ହେଲା, ଦୁଇ କିମ୍ବା ତିନି ସାକ୍ଷୀ, ଠିକ ଅଛି। ସେମାନେ ଏହାକୁ ଏକ କାଗଜ ଖଣ୍ଡରେ ଲେଖନ୍ତି, ତାହା ହିଁ ଅଟେ ଯାହାକି ଆତ୍ମା କୁହେ, ଠିକ ଅଛି। ସେମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ପ୍ରାର୍ଥନା କରିବାକୁ ଫେରି ଯାଆନ୍ତି। କିଛି ସମୟ ପରେ ସଦାପ୍ରଭୁ ଏହି କଥା କୁହନ୍ତି, ଜଣେ ଭବିଷ୍ୟତ ବକ୍ତା ଉଠନ୍ତି, ସଦାପ୍ରଭୁ ଏହି କଥା କୁହନ୍ତି, ଆଜି ରାତି ନ୍ୟୁୟର୍କ ସହରରୁ ଆସୁଥିବା ଜଣେ ମହିଳା ରହିବେ, ସେ ଏକ ଷ୍ଟ୍ରେଚରରେ ଅଛନ୍ତି, ସେ ଏକ ଷ୍ଟ୍ରେଚରରେ ଭବନକୁ ଆସିବେ, ତାଙ୍କ ମୁଣ୍ଡରେ ଏକ ସବୁଜ ସ୍କାର୍ଫ ରହିଥିବ, ସେ କର୍କଟ ରୋଗରେ ମରୁଛନ୍ତି। ତାଙ୍କୁ ଏପରି ଅବସ୍ଥାରେ ହେବାର କାରଣ ହେଉଛି ପ୍ରଭୁ ତାଙ୍କ ବିରୁଦ୍ଧରେ କିଛି ଧରିଛନ୍ତି। ଥରେ ସେ 16 ବର୍ଷ ବୟସରେ ତାହାଙ୍କ ମଣ୍ଡଳୀରୁ ଟଙ୍କା ଚୋରି କରିଥିଲେ। ତାଙ୍କୁ ଏହି କଥା କହିବା ପାଇଁ ଭାଇ ବ୍ରାହ୍ମଙ୍କୁ କୁହ, ସଦାପ୍ରଭୁ ଏହି କଥା କୁହନ୍ତି, ଯଦି ସେ ତାହା ଠିକ କରିଦେବେ ତେବେ ସେ ସୁସ୍ଥ ହୋଇଯିବେ। ଗୋଟିଏ ମିନିଟ ଅପେକ୍ଷା କରନ୍ତୁ, ତା ଭୟଙ୍କର ଭଲ ଶୁଭାଯାଏ, କିନ୍ତୁ ଗୋଟିଏ ମିନିଟ ଅପେକ୍ଷା କରନ୍ତୁ। ହେ ପରିବେଦକ, କଣ ଆପଣ ନିଜର ନାମକୁ ଏହି କାଗଜରେ ଲେଖିବାକୁ ଯାଉଛନ୍ତି? କଣ ଆପଣ ନିଜର ନାମ ରଖିବାକୁ ଯାଉଛନ୍ତି କି? ଏହା ପ୍ରଭୁଙ୍କର ଥିଲା, ଜଣେ କହିଲା ଏହା ପ୍ରଭୁଙ୍କର ଥିଲା, ତାପରେ ଆପଣ ଏହାକୁ ଲେଖି ଦିଅନ୍ତୁ, ସଦାପ୍ରଭୁ ଏହି କଥା କୁହନ୍ତି, ଆଜି ରାତି ଜଣେ ମହିଳା ଆସିବେ, ଏକ ନିର୍ଦ୍ଦିଷ୍ଟ ବିଷୟ, ଗୁପ୍ତ ବିଷୟର ପରିଭେଦକ ଆତ୍ମା ଥିବା ସେହି ବ୍ୟକ୍ତି, ସେମାନଙ୍କ ମଧ୍ୟରୁ ଦୁଇ ବା ତିନି ଜଣ ସେମାନଙ୍କ ନାମରେ ଦସ୍ତଖତ କରିଛନ୍ତି, ଏହି ସମସ୍ତ ବାର୍ତ୍ତା ଦିଆଯାଇଛି, ଠିକ ଅଛି। ତାପରେ କିଛି ସମୟ ଉତ୍ତାରେ ସେମାନେ ଘଣ୍ଟି ବାଜିବାର ଶବ୍ଦ ଶୁଣିବାକୁ ପାଆନ୍ତି, ଗୀର୍ଜା ଆରମ୍ଭ ହେବାରେ ଲାଗିଥାଏ। ତାପରେ ସେମାନେ ଏହି ବାର୍ତ୍ତା ଗୁଡ଼ିକୁ ଆଣନ୍ତି, ସେଗୁଡ଼ିକୁ ଠିକ ଏହି ମେଜ ଉପରେ ରଖିଦିଅନ୍ତି, ଠିକ ଏଠାରେ ଯେଉଁଠାରେ କି ସେଗୁଡ଼ିକୁ ରଖାଯିବା ଉଚିତ। ମୁଁ ଅନ୍ୟ କୌଣସି ସ୍ଥାନରେ ଅଧ୍ୟୟନ କରୁଥାଏ, ପ୍ରାର୍ଥନା କରୁଥାଏ, କିଛି ସମୟ ପରେ ଗୀତ ଗାନ କରାଯିବା ପରେ ମୁଁ ବାହାରି ଆସେ। ଗୀର୍ଜା ସର୍ବତ୍ର କ୍ରମରେ ଥାଏ, ଲୋକମାନେ ଆସୁଥାନ୍ତି, ବସୁଥାନ୍ତି, ଧ୍ୟାନ କରୁଥାନ୍ତି, ପ୍ରାର୍ଥନା କରୁଥାନ୍ତି, ତାହା ହିଁ ଅଟେ ଯାହାକି ଆପଣ କରିବା ଉଚିତ। ଏପରି ନୁହେଁ ଯେ ମଣ୍ଡଳୀକୁ ଆସିଲେ ଓ ପରସ୍ପର ସହ କଥାବାର୍ତ୍ତା ହେଉଛନ୍ତି, ମଣ୍ଡଳୀକୁ ପରମେଶ୍ୱରଙ୍କ ସହ କଥା ହେବା ପାଇଁ ଆସନ୍ତୁ, ସେଠାରେ ଆପଣଙ୍କର ସହଭାଗିତା କରନ୍ତୁ, ବୁଝିଲେ। ଆମେମାନେ ବର୍ତ୍ତମାନ ପରମେଶ୍ୱରଙ୍କ ସହ ସହଭାଗିତା କରୁଅଛୁ ଏବଂ ଆମେ ଏଠାକୁ କଥାବାର୍ତ୍ତା କରିବାକୁ ଆସୁ, ସବୁକିଛି ନିରବତାରେ ଆଦର ସହିତରେ ଆତ୍ମା ବିଚରଣ କରୁଥାନ୍ତି। ଗୀତଗାନ ସେବା ଆରମ୍ଭ ହେବାର ପ୍ରାୟ 5 ମିନିଟ୍ ପୂର୍ବରୁ ପିଆନୋ ବାଦକ ପିଆନୋକୁ ଆସନ୍ତି, ପ୍ରକୃତରେ ମଧୁର ଭାବେ ଆରମ୍ଭ କରନ୍ତି। Where my Savior died, down there for cleansing from sin, କିମ୍ବା କିଛି ଭଲ ମଧୁର ଗୀତ, ପ୍ରକୃତରେ ଧୀର ଭାବରେ ଏହା ପବିତ୍ର ଆତ୍ମାଙ୍କ ଉପସ୍ଥିତିକୁ ସଭା ମଧ୍ୟକୁ ଆଣିଥାଏ, ବୁଝିଲେ, ଠିକ ଅଛି। ଲୋକମାନେ ସେଠାରେ ବସିଥାନ୍ତି, ସେମାନଙ୍କ ମଧ୍ୟରୁ ତ କେତେକ ବାସ୍ତବରେ କାନ୍ଦିବା ଆରମ୍ଭ କରିଦିଅନ୍ତି ଏବଂ ଯଜ୍ଞବେଦୀକୁ ଆସନ୍ତି, ସେବା ଆରମ୍ଭ ହେବା ପୂର୍ବରୁ ଅନୁତାପ କରନ୍ତି, ପବିତ୍ର ଆତ୍ମା ସେଠାରେ ଥାନ୍ତି, ବୁଝିଲେ, ମଣ୍ଡଳୀ ଯନ୍ତ୍ରଣାରେ ଥାଏ। ଖ୍ରୀଷ୍ଟିଆନ ମାନେ ପ୍ରାର୍ଥନା କରୁଥାନ୍ତି, ସେମାନେ ସେମାନଙ୍କର ସ୍ଥାନରେ ରହିଥାନ୍ତି, ସେମାନେ ସେଠାରେ ବସି ଚୁଇଙ୍ଗମ ଚୋବାଉ ନଥାନ୍ତି ଓ ଏହା କହୁନଥାନ୍ତି, ହେ ଲିଡି, ମତେ ତୁମର କିଛି ଲିପିଷ୍ଟିକ୍ ଦିଅ, ମୁଁ ଚାହେଁ, ତୁମେ ଜାଣିଛ ମତେ ଦରକାର, ତୁମେ ଜାଣ, ଅନ୍ୟ ଦିନ ଯେତେବେଳେ ମୁଁ ସେଠାରେ କ୍ରୟ କରୁଥିଲି, ମୁଁ ତୁମକୁ କହୁଛି, ମୁଁ ପ୍ରାୟ ତୁମ ଭଳି ବ୍ୟବହାର କରୁଥିଲି, କଣ ମୁଁ କେବେ ଏପରି ଦେଖିଛି କି? ତା ବିଷୟରେ ତୁମେ କଣ ଭାବୁଛ? ଓହ, ଦୟା କର ଏବଂ ଏହାକୁ ପରମେଶ୍ୱରଙ୍କ ଗୃହ ବୋଲି କୁହ, କାହିଁକି ଏହା ତ ଏକ ଅପମାନ ଅଟେ। ଖ୍ରୀଷ୍ଟଙ୍କ ଶରୀର ଏକାଠି ଆସୁଅଛି, ସେଠାରେ ଆମେ ବସିଅଛୁ। ସେଠାରେ ବସିଥିବା ସେହି ବ୍ୟକ୍ତି କୁହନ୍ତୁ, ଆପଣ ଜାଣିଛନ୍ତି ଯେତେବେଳେ ଆମେ ସେଠାକୁ ଗଲୁ, ଏହି ଅମୁକ ଅମୁକ ଏବଂ ଅମୁକ ଅମୁକ ଅମୁକ, ତା ବାହାରେ ସବୁକିଛି ଠିକ ଅଛି, କିନ୍ତୁ ଏଠାରେ ଏହା ପରମେଶ୍ୱରଙ୍କ ଘର ଅଟେ। ପ୍ରାର୍ଥନା କରୁ କରୁ ଆସନ୍ତୁ, ନିଜର ସ୍ଥାନଗୁଡ଼ିକୁ ଗ୍ରହଣ କରନ୍ତୁ। ଭାଇମାନେ, ମୁଁ ବର୍ତ୍ତମାନ ଆପଣଙ୍କର ମଣ୍ଡଳୀକୁ କହୁନାହିଁ, ମୁଁ ଜାଣେ ନାହିଁ ଆପଣମାନେ କ'ଣ କରନ୍ତି। ମୁଁ ଏହି ଆରାଧନାଳୟ ସହିତ କଥାବାର୍ତ୍ତା କରୁଅଛି, ମୁଁ ମୋର ନିଜର ବାଡ଼ିପଛ ସହିତ କଥାବାର୍ତ୍ତା କରୁଅଛି, ବୁଝିଲେ? ତା ଠିକ ଅଟେ। ବର୍ତ୍ତମାନ ଯେତେବେଳେ ଆପଣ ସେପରି ଭାବରେ ଭିତରକୁ ଆସନ୍ତି, ତେବେ ପ୍ରଥମ ବିଷୟ ଆପଣ ଜାଣନ୍ତି, ବାଳକ ବାହାରି ଆସନ୍ତି, ସେ ସତେଜ ଥାନ୍ତି, ତାଙ୍କୁ ଏହା ତାହା ଏବଂ ଅନ୍ୟ କିଛି ଉତ୍ତର ଦେବାକୁ ପଡ଼େ ନାହିଁ। ସେ ତାଙ୍କ ସେବା କାର୍ଯ୍ୟର ସେ ଶିଶିରରୁ ଠିକ ବାହାରି ଆସୁଥାନ୍ତି, ସେ ପବିତ୍ର ଆତ୍ମାଙ୍କ ଅଧୀନରେ ରହି ଆସିଛନ୍ତି। ସେ ଠିକ ସେହି ସ୍ଥାନକୁ ଚାଲି ଆସନ୍ତି ଯେଉଁଠାରେ କି ଅଧିକ ସଂଖ୍ୟାରେ ଅଗ୍ନି ଜିହ୍ୱା ଗୁଡ଼ିକ ଏକତ୍ରିତ ହୋଇଥାଏ। ଏହା ବର୍ତ୍ତମାନ ପ୍ରାୟ ଏକ ସ୍ତମ୍ଭ ଅଟେ, ବୁଝିଲେ? ସେ ଘୁରି ବୁଲୁଥାଏ, ସେଠାରେ ଚାଲି ଆସନ୍ତି, ଏହାକୁ ଉଠାଇ ନିଅନ୍ତି। ମଣ୍ଡଳୀରୁ ଏକ ବାର୍ତ୍ତା, ସଦାପ୍ରଭୁ ଏହି କଥା କୁହନ୍ତି, ଭାଇ ଜୋନ୍ସ ତାଙ୍କ ଘରୁ ଦୂରେଇ ଯିବା ବିଷୟ, ଆସନ୍ତାକାଲି ଅପରାହ୍ନ 2ଟାରେ ଏକ ଘୂର୍ଣ୍ଣିବଳୟ ତାଙ୍କ ଅଞ୍ଚଳକୁ ଆଘାତ କରିବ, ତାଙ୍କ ଜିନିଷପତ୍ର ନେଇ ଚାଲି ଯାଆନ୍ତୁ, ଭାଇ ଜୋନ୍ସ ତାହା ପାଇଯାଆନ୍ତି। ଠିକ ଅଛି, ତା ଅଭିଲେଖରେ ଅଛି। ସଦାପ୍ରଭୁ କଥା କୁହନ୍ତି, ସେଠାରେ ଜଣେ ମହିଳା ଅମୁକ ଅମୁକ ନାମରେ ଆଜି ରାତିରେ ଏଠାକୁ ଆସିବେ ଏବଂ ତାହା ହେଲା ସେ ଅମୁକ ଅମୁକ କରିଛନ୍ତି, ଯେପରିକି ମୁଁ ବର୍ତ୍ତମାନ କହିଅଛି, ଦେଖନ୍ତୁ ସେହିପରି ଭାବରେ। ଠିକ ଅଛି, ତାହା ଶେଷ ହୋଇଥାଏ, ଏହା ହିଁ ତାହା ଅଟେ। ସେମାନେ ବର୍ତ୍ତମାନ ମଣ୍ଡଳୀରେ ସେମାନଙ୍କର ସ୍ଥାନ ଗ୍ରହଣ କରିସାରିଛନ୍ତି। ଠିକ ଅଛି, ତାପରେ ସେ ବାର୍ତ୍ତାକୁ ନିଅନ୍ତି ଏବଂ ପ୍ରଥମ ବିଷୟ ଆପଣ ଜାଣନ୍ତି, ସେ ପ୍ରଚାର କରିବାକୁ ଆରମ୍ଭ କରନ୍ତି। ବାଧା ଦେବା ପାଇଁ କିଛି ନୁହେଁ, ଏହା ତ ପୂର୍ବରୁ ହୋଇସାରିଛି। ବର୍ତ୍ତମାନ ଆମେ ଆଗକୁ ଯାଉଅଛୁ, ଆମେ ବାର୍ତ୍ତା ପ୍ରଚାର କରୁଅଛୁ ଏବଂ କିଛି ସମୟ ପରେ ଯେତେବେଳେ ପ୍ରଥମ ବିଷୟ ଆପଣ ଜାଣନ୍ତି, ଯେତେବେଳେ ବାର୍ତ୍ତା ଶେଷ ହୋଇଯାଏ, ଆରୋଗ୍ୟତା ଧାଡ଼ି ଆରମ୍ଭ ହୁଏ। ଏଠାରେ ଜଣେ ମହିଳା ଆସନ୍ତି, ଏହି ଜଣେ ପରଭାଷାରେ କଥା କୁହନ୍ତି ଓ ଏହା କୁହନ୍ତି ଯେ ସେ ଆସୁଛନ୍ତି, ବୁଝିଲେ? ଆମମାନଙ୍କ ମଧ୍ୟରୁ ସମସ୍ତେ ଜାଣନ୍ତି ଯେ କ'ଣ ଘଟିବାକୁ ଯାଉଅଛି, ଆମମାନଙ୍କ ମଧ୍ୟରୁ ସମସ୍ତେ ତାହା ଜାଣନ୍ତି। ଦେଖନ୍ତୁ ଯେ ଆପଣମାନଙ୍କ ଉପରେ ବର୍ତ୍ତମାନ ଅଗ୍ନି ଜିହ୍ୱା ରହିଥିବା ସହ ବିଶ୍ୱାସ କିପରି ବୃଦ୍ଧି ପାଇବାକୁ ଆରମ୍ଭ କରେ, ସେ ଏକାଠି ଜମା ହେବାକୁ ଆରମ୍ଭ କରିସାରିଛି। କାହିଁକି? ଏହା ତ କେବଳ ଏକ ସମାପ୍ତ କାର୍ଯ୍ୟ ଅଟେ, ତାହା ହିଁ ସବୁକିଛି ଅଟେ। ସେହି ମହିଳା, ମୁଁ କହିବି, ନ୍ୟୁୟର୍କ ସହରରୁ ଶ୍ରୀମତୀ ଅମୁକ ଅମୁକ ଏଠାରେ ବସିଛନ୍ତି, ବୁଝିଲେ? ଓହ, ତାହା ଠିକ ଅଟେ, ଆପଣ ତାହା କିପରି ଜାଣିଲେ? ଏହା ପ୍ରଭୁଙ୍କ ଠାରୁ ମଣ୍ଡଳୀ ପ୍ରତି ଏକ ବାର୍ତ୍ତା ଅଟେ। ଯେତେବେଳେ ତୁମେ 16 ବର୍ଷର ଥିଲ, କ'ଣ ତୁମେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ନଥିଲ ଏବଂ କରିଥିଲ, ମଣ୍ଡଳୀରୁ କିଛି ଟଙ୍କା ନେଇଥିଲ ଏବଂ ତାହା ଚୋରି କରିଥିଲ ଓ ବାହାରକୁ ଯାଇ ତା ସହିତ ନୂଆ ପୋଷାକ କିଣିଥିଲ? ଓହ, ତାହା ଠିକ ଅଟେ, ତାହା ଠିକ ଅଟେ, ଅବିକଳ ଠିକ ତାହା ହିଁ ଅଟେ, ଯାହାକି ଆଜି ରାତିରେ ପରମେଶ୍ୱର ଜଣେ ଅମୁକ ଅମୁକ ଭାଇ ମାଧ୍ୟମରେ କହିଥିଲେ, ପରଭାଷାରେ କଥା ହୋଇଥିଲେ। ଭାଇ ଅମୁକ ଅମୁକ ତାର ଅର୍ଥ କଲେ, ଭାଇ ଅମୁକ ଅମୁକ ଏଠାରେ କହିଲେ, ବୁଝାମଣାର ପରିଭେଦକ ଶକ୍ତି ଅନ୍ତର୍ଗତରେ କହିଲେ ଯେ ତାହା ପ୍ରଭୁଙ୍କ ଠାରୁ ଆସିଅଛି ଏବଂ ତାହା ସତ୍ୟ ଅଟେ। ହଁ, ତାପରେ ସଦାପ୍ରଭୁ ଏହି କଥା କୁହନ୍ତି, ଯାଇ ଏହାକୁ ଠିକ କର ଏବଂ ତୁମେ ତୁମର କର୍କଟ ରୋଗରୁ ମୁକ୍ତି ପାଇବ। ଭାଇ ଜୋନ୍ସ ଘରକୁ ଯାଆନ୍ତି, ୱାଗନ ଗାଡ଼ି ଆଣନ୍ତି, ତାକୁ ଖଞ୍ଜନ୍ତି, ଜିନିଷପତ୍ର ଆଣନ୍ତି ଏବଂ ସେଠାରୁ ଦୂରକୁ ଚାଲି ଯାଆନ୍ତି। ଆସନ୍ତାକାଲି ଅପରାହ୍ନ 2ଟାରେ ଜୋଇ ସମଗ୍ର ଜିନିଷ ବାତ୍ୟାରେ ଧୋଇ ହୋଇଯାଏ, ବୁଝିଲେ? ତାପରେ ମଣ୍ଡଳୀ ମହିମା କରେ, ପ୍ରଭୁ ଯୀଶୁ ତୁମର ଉତ୍ତମତା ପାଇଁ ଧନ୍ୟବାଦ। ତେବେ ତାହା ହିଁ ହେଉଛି ମଣ୍ଡଳୀ ପାଇଁ ନିଷ୍ଠା ଜନ୍ମାଇବା। ତେବେ କ'ଣ ହୁଏ ଯଦି ସେମାନେ ଏହା କହିବା ପରେ ତାହା ନ ଘଟେ? ତେବେ ଆପଣ ନିଜ ମଧ୍ୟରେ ଏକ ମନ୍ଦ ଆତ୍ମା ପାଇଛନ୍ତି, ଆପଣ ସେହି ମନ୍ଦ ବିଷୟ ଚାହାନ୍ତି ନାହିଁ। ଆପଣ କାହିଁକି ଏପରି କିଛି ମନ୍ଦ ବିଷୟ ଚାହିଁବେ ଯେତେବେଳେ କି ସେହି ଆକାଶ ମଣ୍ଡଳଟି ପେଣ୍ଟିକୋଷ୍ଟାଲ ବାସ୍ତବିକତାରେ ପରିପୂର୍ଣ୍ଣ ଅଟେ? ଶୟତାନ ଠାରୁ ଏକ ପୁରୁଣା ବିକଳ୍ପ ନିଅନ୍ତୁ ନାହିଁ, କିଛି ବାସ୍ତବ ବିଷୟ ପ୍ରାପ୍ତ କରନ୍ତୁ, ପରମେଶ୍ୱର ଆପଣଙ୍କ ପାଇଁ ତାହା ରଖିଛନ୍ତି। ତେବେ ଆପଣ ଆଉ ଅଧିକ କୌଣସି ସଭା କରନ୍ତୁ ନାହିଁ ଏବଂ ଏଠାରେ କିଛି ରଖନ୍ତୁ ନାହିଁ ଯେପର୍ଯ୍ୟନ୍ତ କି ପରମେଶ୍ୱର ଆଗରୁ ଏହାକୁ ସୁପ୍ରମାଣିତ ନ କରିଦିଅନ୍ତି ଯେ ଆପଣ ଠିକ ଅଟନ୍ତି, କାରଣ ଆପଣ ସୁସମାଚାର କାର୍ଯ୍ୟରେ ମଣ୍ଡଳୀର ଜଣେ ସହଯୋଗୀ ଅଟନ୍ତି। ତେବେ ଆପଣ ଏହା ବୁଝିଲେ କି ଯେ ତାହା କ'ଣ ଅଟେ? ଏବଂ ପରଭାଷା, ଅଜ୍ଞାତ ଭାଷା, କୌଣସି ବ୍ୟକ୍ତି ନୁହନ୍ତି, ସେ ଜାଣନ୍ତି ଯେ ସେ କ'ଣ କହୁଅଛନ୍ତି, ସେ କଥା କୁହନ୍ତି, କିନ୍ତୁ ପ୍ରତ୍ୟେକ ଧ୍ୱନିର ଏକ ଅର୍ଥ ଅଛି, ତାହାର ଏକ ଅର୍ଥ ଅଛି, ବ୍ଲକ୍ 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 ତାହାର ଅଛି, ତାହା ଏକ କୌଣସି ସ୍ଥାନର ଭାଷା ଅଟେ। ଯେତେବେଳେ ମୁଁ ଆଫ୍ରିକାରେ ଥିଲି, ମୁଁ ଏହାକୁ କେବେ ବି ବିଶ୍ୱାସ କରିନଥିଲି, କିନ୍ତୁ ପ୍ରତ୍ୟେକ ବିଷୟ ଯାହାକି ଏକ ଶବ୍ଦ କରିଥିଲା, ତାହାର ଏହା ସହିତ କୌଣସି ଏକ ଅର୍ଥ ଥିଲା। ବାଇବେଲ କୁହେ ଯେ କୌଣସି ମହତ୍ତ୍ୱ ନଥାଇ ବିନା ଏକ ଅର୍ଥରେ କୌଣସି ଧ୍ୱନି ହୁଏ ନାହିଁ। ପ୍ରତ୍ୟେକ ଧ୍ୱନି ଯାହାକି ତିଆରି ହୋଇଅଛି କୌଣସି ବିଷୟ ସହିତ ତାହାର କିଛି ଅର୍ଥ ଅଛି। କାହିଁକି? ମୁଁ ଲୋକମାନଙ୍କୁ କହୁଥିବାର ଶୁଣିଛି, ମୁଁ କହିବି ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ସେମାନଙ୍କ ମଧ୍ୟରୁ ଜଣେ ଯିବ, ଅନ୍ୟ ଜଣେ ଯାଆନ୍ତି ଏବଂ ତାହା ଥିଲା ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର, ବୁଝିଲେ? ତାହାର ଏକ ଥିଲା ଏବଂ ମୋ ପାଇଁ ତାହା କିଛି ଅର୍ଥ ନଥିଲା, କିନ୍ତୁ ସେମାନଙ୍କ ପାଇଁ ଏହା ଏକ ଭାଷା ଥିଲା, ଠିକ ଯେପରିକି ମୁଁ ଆପଣମାନଙ୍କ ସହିତ କଥାବାର୍ତ୍ତା କରୁଅଛି। ଯେତେବେଳେ ଜୁଲୁ, ଜୋସା, ବାସୁଟୋ ଏବଂ ଯାହା କିଛି ବି ଥିଲା ତାର ଅନୁବାଦକ ଏକାଠି ଆସନ୍ତି, ପ୍ରତ୍ୟେକ ଶବ୍ଦ ଯାହା କିଛି କୁହାଯାଇଥିଲା ସମସ୍ତେ ବୁଝିଥିଲେ, ଏବଂ ଏହି ବିଷୟଗୁଡ଼ିକ ଯାହା ଆପଣ ଏହି ଲୋକମାନଙ୍କୁ ଗୁଣୁଗୁଣୁ କରୁଥିବାର ଶୁଣନ୍ତି ଏବଂ ଭାବନ୍ତି ଯେ ଏହା ବହୁତ ଅଧିକ ବିଳବିଳଉ ଅଛନ୍ତି, ଏହା ନୁହେଁ, ଏହାର ଏକ ଅର୍ଥ ଅଛି। ଏଣୁ ଆମକୁ ତାହାକୁ ସମ୍ମାନ ଦେବା ଉଚିତ, ଏହାକୁ ତାର ନିଜ ସ୍ଥାନରେ ରଖିବା ଉଚିତ। ବର୍ତ୍ତମାନ ହୋଇପାରେ ଯେ ସେଠାରେ କୌଣସି ବାର୍ତ୍ତା ନାହିଁ, ତେବେ ସେବା ଶେଷ ହୋଇଅଛି, ବେଦୀର ଡାକରା ଦିଆଯାଇ ସାରିଛି ଏବଂ କିଛି ସମୟ ପରେ କେହି ଜଣେ, ସେଠାରେ କୌଣସି ବାର୍ତ୍ତା ନାହିଁ, କେହି ଜଣେ ସୁଯୋଗ ପାଇବା ମାତ୍ରେ ଉଠନ୍ତି। ପବିତ୍ର ଆତ୍ମା ବର୍ତ୍ତମାନ ବାଇବେଲ କୁହେ, ଯଦି କୌଣସି ଅନୁବାଦକ ନାହାନ୍ତି ତେବେ ସେ ନିରବ ରହୁ। ଏହା କହିବା ପାଇଁ ଯେତେ ଚେଷ୍ଟା କରୁନ କାହିଁକି ଚୁପ୍ ରୁହନ୍ତୁ। ଆପଣ କୁହନ୍ତି ମୁଁ ଏହା କରିପାରେ ନାହିଁ, ବାଇବେଲ କୁହେ ଯେ ଆପଣ କରିପାରିବେ, ବୁଝିଲେ? ତେଣୁ ତାହା ଏହାକୁ ସମାଧାନ କରେ, ବୁଝିଲେ? ତେବେ ସେ ନିରବ ରହନ୍ତୁ। ତାପରେ ଯେତେବେଳେ ଏହା ସୁଯୋଗ ଆସେ ଯେଉଁଠାରେ କି ସମସ୍ତ କିଛି କ୍ରମରେ ଥାଏ, ତେବେ ଯଦି ପବିତ୍ର ଆତ୍ମା ବାର୍ତ୍ତା ଦେବା ପାଇଁ ତାଙ୍କ ଉପରକୁ ଓହ୍ଲାଇ ଆସନ୍ତି, ତେବେ ତାହା ପ୍ରଦାନ କରିଦିଅନ୍ତୁ। ଅବିକଳ ତାହା ହିଁ ଅଟେ ଯାହା ଆପଣ କରିବା ଉଚିତ। ତାପରେ ଅର୍ଥ ଆସେ, କୁହେ ଏଠାରେ ଜଣେ ସ୍ତ୍ରୀ ଲୋକ ଅଛନ୍ତି ଯାହାଙ୍କର ନାମ ସେଲି ଜୋନ୍ସ। ମୁଁ ଆଶା କରେ ନାହିଁ ଯେ ସେହି ନାମରେ କୌଣସି ମହିଳା ଏଠାରେ ନାହାନ୍ତି, କିନ୍ତୁ ସେଲି ଜୋନ୍ସ, ବୁଝିଲେ? ତାଙ୍କୁ କୁହ ଯେ ଏହା ହେଉଛି ତାଙ୍କର ଡାକରାର ଶେଷ ରାତି। ପରମେଶ୍ୱରଙ୍କ ସହିତ ଏହାକୁ ଠିକ କରି ନିଅନ୍ତୁ, କାରଣ ତାଙ୍କ ପାଖରେ ଅଳ୍ପ ସମୟ ଅଛି ଯେ ସେ ଏଠାକୁ ଆସିଯିବେ। ବର୍ତ୍ତମାନ ସେଲି ଜୋନ୍ସ ଯେତେ ଶୀଘ୍ର ପାରିବେ ସେତେ ଶୀଘ୍ର ସେ ବେଦୀକୁ ଦୌଡ଼ିଯିବେ, ବୁଝିଲେ? କାରଣ ତାହା ହେଉଛି ତାଙ୍କ ଶେଷ ଡାକରା, ବୁଝିଲେ? ତାହା ଏକ ବାର୍ତ୍ତା ଦେଉଅଛି କିମ୍ବା ଏକ ସୁପ୍ରମାଣ ଦେଉଅଛି କିମ୍ବା କିଛି ଗୋଟାଏ କରୁଅଛି। ତାହା ହେଉଛି କାର୍ଯ୍ୟରତ ପେଣ୍ଟିକୋଷ୍ଟାଲ ମଣ୍ଡଳୀ। ମନ୍ଦ ଆତ୍ମା ଗୁଡ଼ିକର ଭିତରକୁ ପଶି ଆସିବାର କୌଣସି ସମ୍ଭାବନା ନାହିଁ, କାରଣ ଏହା ପୂର୍ବରୁ ବାଇବେଲ ଅବିକଳ ଭାବରେ ବ୍ୟକ୍ତ କରେ, ଏହା ପର୍ଯ୍ୟାୟକ୍ରମେ ହେଉ ଏବଂ ତିନୋଟି ଦ୍ୱାରା ହେଉ ଏବଂ ଦୁଇ କିମ୍ବା ଅଧିକ ବିଚାର କରନ୍ତୁ, ତାହା ହେଉଛି ମଣ୍ଡଳୀ। ମାତ୍ର ଆମେ ଆଜି ଏହାକୁ କେଉଁଠାରେ ପାଉ? କେହି ଜଣେ ପରଭାଷାରେ କଥାବାର୍ତ୍ତା କରୁଥିବା ବେଳେ ଡେଇଁ ପଡ଼ନ୍ତି, ନିଜର କାର୍ଯ୍ୟ କରୁଥାନ୍ତି, ହସୁଥାନ୍ତି ଏବଂ କରି ଚାଲିଥାନ୍ତି। ଅନ୍ୟ କେହି ଦେଖୁଥାନ୍ତି, କୌଣସି ବିଷୟରେ କଥାବାର୍ତ୍ତା କରନ୍ତି ଏବଂ ଭିଡ଼ ଜମା କରନ୍ତି, ବାଳକ କିଛି କରୁଥାନ୍ତି କିମ୍ବା କେହି ଜଣେ ଭିଡ଼ କରୁଥାନ୍ତି, କିନ୍ତୁ ତାହା ଠିକ ନୁହେଁ। ହୋଇପାରେ ବାଳକ ପ୍ରଚାର କରୁଥିବେ ଏବଂ କେହି ଜଣେ ଉଠି ପଡ଼ି ତାଙ୍କୁ ବାଧା ଦିଅନ୍ତି। ହୋଇପାରେ ଯେ ବାଇବେଲ ପାଠ କରିବା ଏବଂ କେହି ବାଇବେଲ ପାଠ କରୁଥିବା ଏବଂ ସେଠାରେ ପଛରେ କେହି ଜଣେ ପରଭାଷାରେ କଥାବାର୍ତ୍ତା କରୁଥିବେ ଓ ନୁହେଁ, ବୁଝିଲେ? ପ୍ରଚାରକ ପ୍ରଚାର ମଞ୍ଚ ଉପରେ ପ୍ରଚାର କରୁଥାନ୍ତି, କେହି ଜଣେ ଛିଡ଼ା ହୁଅନ୍ତି ଓ ପରଭାଷାରେ କଥା କହି ତାଙ୍କୁ ବାଧା ଦିଅନ୍ତି। ଏହା ଠିକ ଅଛି, ମୁଁ କହୁନାହିଁ ଯେ ଏହା ପବିତ୍ର ଆତ୍ମା ନୁହନ୍ତି, କିନ୍ତୁ ଆପଣଙ୍କୁ ଜାଣିବା ଉଚିତ ଯେ ପବିତ୍ର ଆତ୍ମାଙ୍କୁ କିପରି ବ୍ୟବହାର କରିବାକୁ ଅଛି, ବୁଝିଲେ? ଏହାକୁ ବ୍ୟବହାର କରିବା ବିଷୟ ତେବେ ମୁଁ ନେଉଅଛି। କଣ ଆପଣମାନଙ୍କ ପାଖରେ ଆଉ ଗୋଟିଏ ପାଇଁ ସ୍ଥାନ ଅଛି କି? ତେବେ ଆସନ୍ତାକାଲି ରବିବାର ଅଟେ, ତାହେଲେ ଆମେମାନେ କରିବା। ଆସନ୍ତୁ, କେବଳ ଏଠାରେ ଗୋଟିଏ ଅଛି। ମୁଁ ଭାବୁଛି ଏହା ସବୁଠାରୁ ଅନୁଗ୍ରହକାରୀ ଅଟେ, ଏବଂ ବର୍ତ୍ତମାନ ଯଦି ଆପଣମାନେ ସମସ୍ତେ କେବଳ କିଛି ମିନିଟ୍ ଅଧିକ ସମୟ ମୋ ସହିତ ସହ୍ୟ କରିବେ ଦୟାକରି, ଏବଂ ତାପରେ ମୁଁ କରିବି। ମୁଁ ଚାହେଁ ଯେ ଆପଣ ଏହା ପ୍ରାପ୍ତ କରନ୍ତୁ। ମୁଁ ଏହାକୁ ଜାଣିଶୁଣି ରଖିଛି, ଏହା ମୋର ଶେଷ ବିଷୟ ଅଟେ। ବର୍ତ୍ତମାନ ପ୍ରଥମେ ମୁଁ ସେହି ଦୁଇଟି ଜିନିଷ ପାଠ କରିବାକୁ ଯାଉଅଛି ଯାହା ସେହି ବ୍ୟକ୍ତି ପଚାରିଥିଲେ। ଏହା ଏକ ପୁରୁଣା କାଗଜ ଖଣ୍ଡରେ ଅଟେ, ଏକ ସୁନ୍ଦର ହସ୍ତଲିଖନ ସହିତ ଲେଖାଯାଇଛି। ଏହା କିଏ ଅଟନ୍ତି ଜଣା ନାହିଁ, କୌଣସି ନାମ ସେଥିଭିତରୁ କୌଣସିଥିରେ ଦସ୍ତଖତ ହୋଇନାହିଁ। ଭାଇ ବ୍ରାନହମ୍, କଣ ଏହା ସେବକମାନଙ୍କ ପାଇଁ ଯୁକ୍ତିଯୁକ୍ତ ଯେ ସେମାନେ ନିଜର ସେବାରେ ଟଙ୍କା ପାଇଁ ଲମ୍ବା ଆଗ୍ରହ କରନ୍ତି? ଏହା କହି ଯେ ପରମେଶ୍ୱର ସେମାନଙ୍କୁ କହିଛନ୍ତି ଯେ ଦର୍ଶକ ବୃନ୍ଦଙ୍କ ମଧ୍ୟରେ ଏତେ ଜଣ ଲୋକ ଏତେ ଅଧିକ ଧନ ଦେବା ଉଚିତ? ଯଦି ଏହା ଠିକ ଅଟେ ତେବେ ମୁଁ ଜାଣିବାକୁ ଚାହେଁ, କିମ୍ବା ଯଦି ଏହା ଭୁଲ ଅଟେ ମୁଁ ଜାଣିବାକୁ ଚାହେଁ। ଏହା ମୋତେ ଭୟଙ୍କର ଭାବରେ ବ୍ୟତିବ୍ୟସ୍ତ କରିଅଛି। ବର୍ତ୍ତମାନ ଆପଣ ଦେଖନ୍ତୁ ବନ୍ଧୁ, ମୁଁ ଆପଣଙ୍କୁ କହିବାକୁ ଯାଉଅଛି, ମୁଁ ଆପଣଙ୍କୁ ତାହା କହିବାକୁ ଯାଉଅଛି ଯାହା ମୁଁ ଭାବେ, ବୁଝିଲେ? ବର୍ତ୍ତମାନ ତାହାର ଅର୍ଥ ଏହା ନୁହେଁ ଯେ ଏହା ଠିକ ଅଟେ, ମୁଁ ଭାବୁଛି ଏହା ଭୟଙ୍କର ଅଟେ। ତେବେ ମୁଁ ଏହା ଭାବୁଛି, ପରମେଶ୍ୱର ମୋତେ ପ୍ରଚାର କ୍ଷେତ୍ରକୁ ପଠାଇଲେ ମୁଁ ସେହି ସମୟ ଦେଖିଛି ଯେଉଁଠାରେ କି ମୋତେ ଏପରି ଲାଗୁଥିଲା ଯେ ମୁଁ ଅନ୍ତତଃ ଏବଂ ମୋ ପାଖରେ ଆଦୌ ଟଙ୍କା ନଥିଲା, ଏବଂ ମୁଁ କହୁଥିଲି ସଂଗ୍ରହ ପାତ୍ରଟିକୁ କେବଳ ବଢ଼ାଇ ଦିଅ, ଏବଂ ପ୍ରବନ୍ଧକ ମୋ ପାଖକୁ ଆସି କୁହନ୍ତି, ଦେଖ ବିଲି, ଆଜି ରାତି ଆମେ ନାଲି ଅକ୍ଷରରେ $5,000 ଟଙ୍କା ବାକି ଅଛୁ। ବାଳକ, ଏହାକୁ ଦେବା ପାଇଁ କଣ ତୁମ ପାଖରେ ଜେଫରସନ୍ ବିଲରେ ଟଙ୍କା ଅଛି କି? ମୁଁ କହିଥାଏ ଏହା ଠିକ୍ ଅଛି, ପରମେଶ୍ୱର ମୋତେ ଏଠାକୁ ପଠାଇଛନ୍ତି, ଅନ୍ୟଥା ମୁଁ ଆସିନଥାନ୍ତି। ବୁଝିଲେ, ସଂଗ୍ରହ ପାତ୍ରଟିକୁ କେବଳ ବଢ଼ାଇ ଦିଅନ୍ତୁ ଏବଂ ସଭା ସମାପ୍ତ ହେବା ପୂର୍ବରୁ କେହି ଜଣେ କୁହନ୍ତି, ଆପଣ ଜାଣନ୍ତି ପ୍ରଭୁ ଏଥିରେ $5,000 ଟଙ୍କା ଦେବା ପାଇଁ ମୋ ହୃଦୟରେ ଦେଲେ। ବୁଝିଲେ, ପ୍ରଥମେ ଏହା କରିବାକୁ ଆଗେଇ ଯାଆନ୍ତୁ। ମୁଁ ଟଙ୍କା ମାଗିବା, ଭିକ୍ଷା କରିବା ଏବଂ ଟଙ୍କା ଠୁଳ କରିବାରେ ବିଶ୍ୱାସ କରେ ନାହିଁ। ମୁଁ ଭାବୁଛି ଯେ ଏହା ଭୁଲ କଥା ଅଟେ। ତେବେ ଭାଇ, ଯଦି ଆପଣ ଏହା କରନ୍ତି, ମୋତେ ଆପଣଙ୍କର ଭାବନା ଗୁଡ଼ିକୁ ଆଘାତ କରିବାକୁ ଦିଅନ୍ତୁ ନାହିଁ। ବୁଝିଲେ, ଆପଣଙ୍କ ପାଖରେ ତାହା କରିବା ପାଇଁ ପରମେଶ୍ୱରଙ୍କ ଠାରୁ କରିବାର ଅଧିକାର ଥାଇପାରେ, କିନ୍ତୁ ମୁଁ କେବଳ ମୋ ନିଜ ପାଇଁ କହୁଅଛି, ମୁଁ ଏଥିରେ ବିଶ୍ୱାସ କରେ ନାହିଁ। ତେବେ ମୁଁ ତ ଏପରିକି ସେବକମାନଙ୍କୁ ସୁଦ୍ଧା ଜାଣିଅଛି ଯେଉଁମାନେ କି ଯାଇ କୁହନ୍ତି, ମୁଁ ଠିକ୍ ଛିଡ଼ା ହୋଇଥିଲି କିଛି ଦିନ ପୂର୍ବରୁ, ବର୍ତ୍ତମାନ ଏହା ପେଣ୍ଟିକଷ୍ଟାଲ ନୁହନ୍ତି, ଏହା ହେଉଛି ମଣ୍ଡଳୀମାନ। ବୁଝିଲେ, ଅନ୍ୟ ମଣ୍ଡଳୀମାନ। ଏହା ଏକ ବଡ଼ ଶିବିର ସଭାରେ ହୋଇଥିଲା। ଗଟି, ତୁମେ ମୋ ସହିତ ଥିଲ, ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେମାନେ ଏକ ପ୍ରସିଦ୍ଧ ନାମଧାରୀ ମଣ୍ଡଳୀରେ ସମ୍ପୂର୍ଣ୍ଣ ଅପରାହ୍ନଟି ନେଇଥିଲେ। ସେମାନଙ୍କ ମଧ୍ୟରୁ 2 ବା 3 ଜଣ ଏକତ୍ର, ତାହା ହେଉଛି ନିୟମିତ ମଣ୍ଡଳୀମାନ, ଯଥା ଏଠାରେ ସହରରେ ଆମର ଆଧୁନିକ ମଣ୍ଡଳୀ ଏବଂ ପ୍ରଭୃତି ସବୁ। ଏକ ବଡ଼ ସମ୍ମିଳନୀରେ ସେମାନେ ସମ୍ପୂର୍ଣ୍ଣ ଅପରାହ୍ନଟି ନେଲେ, ମଞ୍ଚ ଉପରେ ଠିଆ ହୋଇଥିଲେ ଏବଂ ଧମକ ଦେଇଥିଲେ ଯେ ପରମେଶ୍ୱର ସେମାନଙ୍କର ଫସଲଗୁଡ଼ିକୁ ନଷ୍ଟ କରିଦେବେ, ସେମାନଙ୍କର ପିଲାମାନଙ୍କୁ ପୋଲିଓ ରୋଗ ଦେଇଦେବେ ଏବଂ ସେହିପରି ବିଷୟଗୁଡ଼ିକ ଯଦି ସେମାନେ ସେହି ସଭାରେ ଟଙ୍କା ନ ଦେବେ। ମୁଁ ଆଗରେ ଏହି ବାଇବେଲ ରଖା ହୋଇଛି, ତାହା ସମ୍ପୂର୍ଣ୍ଣ ରୂପେ ସତ୍ୟ ଅଟେ। ମୁଁ କହିଲି, ଏହା ପରମେଶ୍ୱର ଏବଂ ତାହାଙ୍କର ଅନୁଗାମୀମାନଙ୍କ ପାଇଁ ଈଶନିନ୍ଦା ଅଟେ। ଯଦି ପରମେଶ୍ୱର ଆପଣଙ୍କୁ ପଠାଇ ଅଛନ୍ତି, ସେ ଆପଣଙ୍କର ଯତ୍ନ ନେବେ। ଯଦି ସେ ଆପଣଙ୍କୁ ପଠାଇ ନାହାନ୍ତି, ତାହେଲେ ସେହି ନାମଧାରୀ ସଂସ୍ଥା ତେବେ ଆପଣଙ୍କର ଯତ୍ନ ନେଉ। କିନ୍ତୁ ଆପଣ ଯଦି ପରମେଶ୍ୱର ଆପଣଙ୍କୁ ପଠାଇ ଅଛନ୍ତି, ସେ ଆପଣଙ୍କର ଯତ୍ନ ନେବେ। ଏକ ପବିତ୍ର ଆତ୍ମା ମଣ୍ଡଳୀରେ ଖ୍ରୀଷ୍ଟମାସ ନାଟକ କରିବା ବିଷୟରେ କ'ଣ? ତେବେ ଯଦି ଏହା ଖ୍ରୀଷ୍ଟଙ୍କ ବିଷୟରେ ଅଟେ, ତାହେଲେ ଏହା ଠିକ୍ ହୋଇଥାଇପାରେ, କିନ୍ତୁ ଯଦି ଏହା ସାଣ୍ଟାକ୍ଲଜ ବିଷୟରେ ଅଟେ, ତେବେ ମୁଁ ତାହା ଉପରେ ବିଶ୍ୱାସ କରେ ନାହିଁ। ମୁଁ ତ ଆଗକୁ ବଢ଼ିଯାଇଛି, ମୁଁ ତାହାଠାରୁ ଅନ୍ୟତ୍ର ଆଗକୁ ବଢ଼ିଯାଇଛି, ମୁଁ ସାଣ୍ଟାକ୍ଲଜରେ ଆଦୌ ବିଶ୍ୱାସ କରେ ନାହିଁ। ବୁଝିଲେ, ଏବଂ ଏହି ଛୋଟ ଛୋଟ ଖ୍ରୀଷ୍ଟମାସ ଜିନିଷ ଗୁଡ଼ିକ ମଧ୍ୟରୁ କିଛି ଯାହାକି ସେମାନଙ୍କ ପାଖରେ ରହିଛି, ମୁଁ ଭାବୁଛି ତାହା ହାସ୍ୟାସ୍ପଦ ଅଟେ। ଏବଂ ମାତ୍ର ମୁଁ ଭାବୁଛି ସେମାନେ ସମସ୍ତ ଖ୍ରୀଷ୍ଟମାସରୁ ଖ୍ରୀଷ୍ଟକୁ ବାହାର କରିଦେଇଛନ୍ତି ଏବଂ ସେଥିରେ ସାଣ୍ଟାକ୍ଲଜ ପୁରାଇ ଦେଇଛନ୍ତି। ଏବଂ ସାଣ୍ଟାକ୍ଲଜ ଏକ କାଳ୍ପନିକ କାହାଣୀ ଅଟେ। ମୁଁ ଆଶା କରେ ଯେ ମୁଁ ଆପଣଙ୍କର କୌଣସି ଭାବନାକୁ ଆଘାତ କରୁନାହିଁ ପିଲାମାନଙ୍କ ବିଷୟରେ, କିନ୍ତୁ ମୁଁ ଆପଣଙ୍କୁ କହିବି, ଏଠାରେ କିଛି ସମୟ ପୂର୍ବରୁ, ପ୍ରାୟ 25-30 ବର୍ଷ ପୂର୍ବେ, ଯେତେବେଳେ ଏଠାରେ ଏହି ସହରରେ ଜଣେ ସେବକ, ଏଠାରେ ଏହି ସହରର ଏକ ନିର୍ଦ୍ଦିଷ୍ଟ ବଡ଼ ମଣ୍ଡଳୀର ପାଳକ, ଯାହାଙ୍କୁ ମୁଁ ପ୍ରକୃତରେ ଭଲ ଭାବରେ ଜାଣିଥିଲି, ମୋର ଜଣେ ଅନ୍ତରଙ୍ଗ ବନ୍ଧୁ, ସେ ମୋ ପାଖକୁ ଆସିଲେ। ଏବଂ ଚାର୍ଲି ବୋହାନନ, ଭାଇ ମାଇକ୍, ଆପଣଙ୍କୁ ଚାର୍ଲି ବୋହାନନ ମନେଥିବ, ମୋର ଜଣେ ଭଲ ବନ୍ଧୁ, ସେଠାରେ ତାଙ୍କ କାର୍ଯ୍ୟାଳୟରେ ବସିଥିଲେ ଓ କହିଲେ, ମୁଁ କଦାପି ମୋର ପିଲାମାନଙ୍କୁ କହିବି ନାହିଁ କିମ୍ବା ମୋର ନାତି ନାତୁଣୀମାନଙ୍କୁ ସେହି ମିଛ ଆଉ କହିବାକୁ ଦେବି ନାହିଁ। ସେ କହିଲେ, ମୋ ନିଜର ସାନ ପୁଅ ପ୍ରାୟ 12 ବର୍ଷ ବୟସ ହେବା ପରେ ମୋ ପାଖକୁ ଆସିଲା ଏବଂ ସାଣ୍ଟାକ୍ଲଜ ବିଷୟରେ କଥାବାର୍ତ୍ତା କରୁଥିଲା ଓ ସେ କହିଲା, କାହିଁକି ପ୍ରିୟ, ମୋ ପାଖରେ ଆପଣଙ୍କୁ କହିବା ପାଇଁ କିଛି ଅଛି। କହିଲା, ମମି, ଆପଣ ଜାଣନ୍ତି। ଏବଂ ସେ ତାହା କହିଲା ଯାହା ତାହାକୁ କହିବାର ଥିଲା। ତାପରେ ସେ ଫେରି ଆସି କହିଲା, ତେବେ ବାପା, କଣ ଏଇ ଯୀଶୁ ସେହି ସମାନ ବିଷୟ କି? ସତ କଥା କୁହନ୍ତୁ, ସାଣ୍ଟାକ୍ଲଜ ହେଉଛି ଜଣେ ବ୍ୟକ୍ତିର ଏକ କ୍ୟାଥୋଲିକ ରୂପ, ଯାହାର ନାମ କ୍ରିସ୍ କ୍ରିଙ୍ଗଲ କିମ୍ବା ସେଣ୍ଟ ନିକୋଲସ, ଜଣେ ପୁରାତନ ଜର୍ମାନ କ୍ୟାଥୋଲିକ ସାଧୁ, ଯିଏକି ବହୁ ବର୍ଷ ପୂର୍ବେ ବୁଲି ବୁଲି ପିଲାମାନଙ୍କ ପାଇଁ ମଙ୍ଗଳ ବିଷୟ ସାଧନ କରୁଥିଲେ ଏବଂ ସେମାନେ ଏହାକୁ ଏକ ପରମ୍ପରା ଭାବରେ ବହନ କରି ଆସିଛନ୍ତି। କିନ୍ତୁ ଯୀଶୁଖ୍ରୀଷ୍ଟ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି, ସେ ବାସ୍ତବ ଅଟନ୍ତି ଏବଂ ସେ ଜୀବିତ ଅଟନ୍ତି। ବର୍ତ୍ତମାନ ଏଠାରେ ଏକ ପ୍ରଶ୍ନ ଅଛି, ଶେଷଟି, ଯାହାକି ବହୁତ, ତେବେ ଦେଖନ୍ତୁ, ଆପଣ ହୁଏତ ତା ଉପରେ ମୋ ସହିତ ଅସହମତ ହୋଇପାରନ୍ତି। ମାତ୍ର ଯଦି ଆପଣ ମୋ ସହିତ ଅସହମତ ବି ହୁଅନ୍ତି, ମନେ ରଖନ୍ତୁ, ଏହା ବନ୍ଧୁତ୍ୱପୂର୍ଣ୍ଣ ଥାଉ। କଣ ଆପଣ କରିବେ, ମୁଁ ଆପଣଙ୍କୁ ପ୍ରେମ କରେ ଏବଂ ମୁଁ ଚାହେଁ ନାହିଁ ଆପଣଙ୍କୁ ଆଘାତ କରିବାକୁ ଚାହେଁ ନାହିଁ, ମୁଁ ତ କେବଳ ମୁଁ ସଚ୍ଚୋଟ ହେବାକୁ ଚାହୁଁଛି। ଯଦି ମୁଁ କରିପାରେ ନାହିଁ, ଯଦି ମୁଁ ମୋର ପୁଅକୁ ଏକ ମିଛ କୁହେ, ତେବେ ମୁଁ ଜଣେ ମିଥ୍ୟାବାଦୀ ଅଟେ। ବୁଝିଲେ, ମୁଁ ତାକୁ ସତ କହିବାକୁ ଚାହେଁ। ତେବେ ମୁଁ ତାଙ୍କୁ ସାଣ୍ଟାକ୍ଲଜ ବିଷୟରେ କୁହେ, ମୁଁ କୁହେ, ହଁ, ନିଶ୍ଚିତ ସାଣ୍ଟାକ୍ଲଜ ଅଛି, ଖ୍ରୀଷ୍ଟମାସ ରାତିରେ ବାପାଙ୍କୁ ଦେଖ। ବୁଝିଲେ, ହଁ, ଆପଣ ଜାଣନ୍ତି, ଅନ୍ୟ ଏକ ଦିନ ମୁଁ ସେଠାରେ ଥିଲି ଏବଂ କେବଳ ଦେଖିବା ପାଇଁ ତାହାକୁ ମୁଁ ଏକ ସାନ ଝିଅ ଉପରେ ପରୀକ୍ଷା କଲି। ମୁଁ ନିଶ୍ଚିତରେ ଗତକାଲିର ପୂର୍ବ ଦିନ ତାର ପ୍ରତ୍ୟୁତ୍ତର ଫଳ ପାଇଲି। ମୁଁ ଭବନରେ ଥିଲି ଏବଂ ସେମାନେ ସେଠାରେ ଠିଆ ହୋଇଥିଲେ, ଏଠାରେ କ୍ୱେକର୍ ମେଡ୍ ବଜାରରେ, ଏବଂ ମୁଁ ସେଠାକୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଗଲି ଏବଂ ତେଣୁ ଆମେ, ପତ୍ନୀ ଓ ମୁଁ, ସେଠାରେ ଥିଲୁ। ଆଉ ସେଠାରେ ଏକ ଅତି ସାନ ଝିଅଟିଏ ଥିଲା, ପ୍ରାୟ 18 ମାସରୁ ଅଧିକ ହୋଇନଥିବ, ଏବଂ ସେ ସେଠାରେ ଠିଆ ହୋଇ ଗୀତ ଗାଉଥିଲା, ଡିଙ୍ଗଲ ବେଲ୍ସ, ଡିଙ୍ଗଲ ବେଲ୍ସ। ଏବଂ ମୁଁ କହିଲି, ତାର ସେହି ଛୋଟ ରଖିବାର ସ୍ଥାନରେ, ଆପଣ ଜାଣନ୍ତି, ସେଇ ଛୋଟ ଟଣା ଗାଡ଼ିର ପଛ ଭାଗରେ ବସିଥିଲା। ମୁଁ କହିଲି, କଣ ତୁମେ ସାଣ୍ଟାକ୍ଲଜ୍କୁ ଖୋଜୁଛ କି? ସେ କହିଲା, ସେଇଟା ମୋର ବାପା
ମହାଶୟ।
ମୁଁ କହିଲି, ପ୍ରିୟ, ତୁମର ଛୋଟ ହୃଦୟକୁ ଆଶୀର୍ବାଦ କରନ୍ତୁ, ତୁମେ ଜ୍ଞାନ ପାଇଛ। ତେବେ ବନ୍ଧୁଗଣ, ଏଠାରେ ଏକ ପ୍ରକୃତ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଛି ଏବଂ ଏଥିରେ ତାପରେ ମୁଁ ବନ୍ଦ କରିବି। ଓ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରାଂଶ ଅଟେ, କିନ୍ତୁ ଏହା ପ୍ରତ୍ୟେକ ସେହି ବ୍ୟକ୍ତିଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଟେ ଯିଏକି ତାହା ଦେଖନ୍ତି। ଏବଂ ତାହା ମୋ ସହିତ ବର୍ଷ ବର୍ଷ ଧରି ଲାଗି ରହିଲା ଏବଂ କେବଳ ପରମେଶ୍ୱରଙ୍କ ଅନୁଗ୍ରହରେ ଏବଂ ମୋର ମୂଲ୍ୟବାନ ପତ୍ନୀ ବର୍ତ୍ତମାନ ସେଠାରେ ପଛରେ ବସି ରହିଛନ୍ତି। ଯେତେବେଳେ ସେ ଶୁଣିଲେ ଯେ ଆଜି ଅପରାହ୍ନରେ ମୋ ପାଖରେ ସେହି ପ୍ରଶ୍ନ ଆସିଅଛି, ସେ କହିଲେ, ବିଲ୍, ତୁମେ ଏହାର ଉତ୍ତର କିପରି ଦେବ? ସେ କହିଲେ, ମୁଁ ସବୁବେଳେ ତାହା ନିଜେ ଆଶ୍ଚର୍ଯ୍ୟ କରିଅଛି। କହିଲେ, ମୁଁ ଏହାକୁ କେବେ ବି ବୁଝିପାରିନଥିଲି। ଏବଂ କହିଲେ, ମୁଁ କହିଲି, ଆଜି ରାତିରେ ଆସ ପ୍ରିୟେ, ପରମେଶ୍ୱରଙ୍କ ସାହାଯ୍ୟରେ ମୁଁ ଯଥାସମ୍ଭବ ଚେଷ୍ଟା କରିବି। ଭାଇ ବ୍ରାନହମ୍, ଦୟାକରି ଏବ୍ରି 6:4-6 ବ୍ୟାଖ୍ୟା କରିଦିଅନ୍ତୁ। ତାହା ଥରୁଟିଏ ଥିଲା ଯେତେବେଳେ କି ପ୍ରକୃତରେ ଦେଖନ୍ତୁ, ବର୍ତ୍ତମାନ ଆପଣଙ୍କୁ ଏଠାରେ ଆମର ବିଶ୍ୱାସ, ଅନୁଗ୍ରହ, ବିଶ୍ୱାସୀମାନଙ୍କ ସୁରକ୍ଷା, ସାଧୁମାନଙ୍କର ଦୀର୍ଘ ସହିଷ୍ଣୁତା, ବରଂ ସାଧୁମାନଙ୍କର ସହିଷ୍ଣୁତା ଉପରେ ଧ୍ୟାନ ଦେବାକୁ ପଡିବ। ଏବ୍ରି 6:4-6 ବର୍ତ୍ତମାନ ଯେତେ ଶୀଘ୍ର ତାହା ଏହା ସମାପ୍ତ ହୁଏ, ତାପରେ ମୁଁ ଆଶା କରେ ଯେ ପରମେଶ୍ୱର ମୋତେ ଏହାକୁ ଆପଣମାନଙ୍କ ନିକଟରେ ପ୍ରକୃତରେ ସ୍ପଷ୍ଟ କରିବାରେ ସାହାଯ୍ୟ କରିବେ। ମୁଁ ଦୁଃଖିତ, ମୁଁ ଆଜି ରାତି ପାଇଁ ମୋର ବାର୍ତ୍ତା ପାଇଅଛି। ବୋଧହୁଏ ମୁଁ ସକାଳେ ସେବାରେ ସେ ସମାନ କଥା ପ୍ରଚାର କରିବି, ତାପରେ ମୁଁ ଯାଉଥିବି। ତେବେ ଏହା ଏକ ପ୍ରକୃତରେ ମହତ୍ତ୍ୱପୂର୍ଣ୍ଣ ବିଷୟ ଅଟେ, ବୁଝିଲେ? ତେବେ ଆପଣଙ୍କୁ ଲକ୍ଷ୍ୟ କରିବାକୁ ପଡିବ। ତେବେ ମନେ ରଖନ୍ତୁ, ଆମେ ଏହି ମଣ୍ଡଳୀରେ ତାହା ବିଶ୍ୱାସ କରୁ ଏବଂ ଶିକ୍ଷା ଦେଉ। ଏପରି ନୁହେଁ ଯେ ଯାହା ସବୁକିଛି ବିଷୟ ଆସେ ଏବଂ ଚିତ୍କାର କରେ, ସବୁକିଛି ବିଷୟ ଯାହା ପରଭାଷାରେ କଥାବାର୍ତ୍ତା କରେ, ପ୍ରତ୍ୟେକ ବିଷୟ ଯାହା ପ୍ରଚାରକ ସହିତ ହାତ ମିଶାଇଥାଏ, ତାହା ଅନନ୍ତ ଜୀବନ ପାଇଅଛି। କିନ୍ତୁ ଆମେ ବିଶ୍ୱାସ କରୁ, ଯଦି ଆପଣ ଅନନ୍ତ ଜୀବନ ପାଇଛନ୍ତି, ଯଦି ପରମେଶ୍ୱର ଆପଣଙ୍କୁ ଅନନ୍ତ ଜୀବନ ଦେଇଛନ୍ତି, ଆପଣ ଏହାକୁ ସବୁଦିନ ପାଇଁ ପାଇଛନ୍ତି, ବୁଝିଲେ? କାରଣ ଦେଖନ୍ତୁ, ଯଦି ତାହା ହୋଇନଥାନ୍ତା, ତେବେ ଯୀଶୁ ଜଣେ ଭଣ୍ଡ ଶିକ୍ଷକ ବୋଲି ଜଣାଯାଇଥାନ୍ତି। ସାଧୁ ଜୋହନ 5:24 ସେ କହିଲେ, ଯିଏ ମୋର ବାକ୍ୟ ଶୁଣେ ଏବଂ ମୋର ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇଅଛି ଓ ସେ କଦାପି ବିଚାରକୁ ଆସିବ ନାହିଁ, କିନ୍ତୁ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛି। ତେବେ ତାହାଙ୍କ ସହିତ ଯୁକ୍ତି କରନ୍ତୁ ଯେ ସମସ୍ତଙ୍କୁ ପିତା ମୋତେ ଦେଇଛନ୍ତି, କୌଣସି ବ୍ୟକ୍ତି ମୋ ପାଖକୁ ଆସିପାରେ ନାହିଁ ଯେପର୍ଯ୍ୟନ୍ତ କି ପିତା ତାକୁ ଆକର୍ଷିତ ନ କରନ୍ତି। ମୁଁ ଶାସ୍ତ୍ରାଂଶ ଉଦ୍ଧୃତ କରୁଛି ଯେ ସମସ୍ତ ଆସନ୍ତି, କୌଣସି ବ୍ୟକ୍ତି ମୋ ପାଖକୁ ଆସିପାରନ୍ତି ନାହିଁ ଯେପର୍ଯ୍ୟନ୍ତ କି ମୋର ପିତା ପ୍ରଥମେ ତାକୁ ଆକର୍ଷିତ ନ କରନ୍ତି, ଏବଂ ଯେ ସମସ୍ତଙ୍କୁ ମୋର ପିତା ମୋତେ ଦେଇଅଛନ୍ତି ମୋ ନିକଟକୁ ଆସିବେ, ବୁଝିଲେ? ଏବଂ ଯେ ସମସ୍ତ ମୋ ପାଖକୁ ଆସିବେ ମୁଁ ସେମାନଙ୍କୁ ଚିରକାଳ ଜୀବନ ଦେବି। ସାଧୁ ଜୋହନ 6 ଓ ଶେଷ ଦିନରେ ତାହାଙ୍କୁ ଉଠାଇବି, ଏହା ହେଉଛି ତାହାଙ୍କର ବାକ୍ୟ। ତେବେ ଦେଖନ୍ତୁ, ଯଦି ମୁଁ ଏଫିସିଓ ପୁସ୍ତକ ପ୍ରଥମ ପର୍ବକୁ ଯିବାକୁ ଚାହେଁ, ପାଉଲ ପ୍ରଚାର କରୁଛନ୍ତି, ତେବେ କରନ୍ଥିଓ ପ୍ରତ୍ୟେକଙ୍କ ଠାରେ ଏକ ପରଭାଷା ଏବଂ ଗୀତ ଥିଲା। ଆପଣ ଲକ୍ଷ୍ୟ କରନ୍ତୁ ଯେ ଅନ୍ୟ ମଣ୍ଡଳୀ ଗୁଡିକରେ ସେହି ଅସୁବିଧା ନଥିଲା, ସେ ଏହି ବିଷୟରେ କେବେ ହେଲେ କିଛି କହିନାହାନ୍ତି। କଣ ସେ କେବେ ଏଫିସିଓ ମଣ୍ଡଳୀରେ, ରୋମିଓ ମଣ୍ଡଳୀରେ କୌଣସି ଠାରେ ପରଭାଷା ବିଷୟରେ ଉଲ୍ଲେଖ କରିଛନ୍ତି କି? ନା, ସେମାନଙ୍କ ପାଖରେ ପରଭାଷା ଏବଂ ସବୁକିଛି ଥିଲା ଯେପରିକି କରନ୍ଥିଓଙ୍କ ପାଖରେ ଥିଲା, ମାତ୍ର ସେମାନେ ଏହାକୁ କ୍ରମରେ ସୁବ୍ୟବସ୍ଥିତ ରଖିଥିଲେ। କରନ୍ଥିଓମାନେ ଏହାକୁ କ୍ରମରେ ଠିକ୍ ସୁବ୍ୟବସ୍ଥିତ କରିପାରିନଥିଲେ, ବୁଝିଲେ? କିନ୍ତୁ ପାଉଲ ସେଠାକୁ ଯାଇ ସେ ମଣ୍ଡଳୀକୁ କ୍ରମରେ ସଜାଡ଼ିଲେ। ବର୍ତ୍ତମାନ ସେ, ମୁଁ ବିଶ୍ୱାସ କରେ, ଯେପରିକି ଓରାଲ ରବର୍ଟ୍ସ କୁହନ୍ତି, ପରମେଶ୍ୱର ଜଣେ ଉତ୍ତମ ପରମେଶ୍ୱର। କଣ ଆପଣ ତାହା ବିଶ୍ୱାସ କରନ୍ତି ନାହିଁ କି? ଏବଂ ଆପଣ କୁହନ୍ତି, ତେବେ ଭାଇ ବ୍ରାନହମ୍, ତାହେଲେ ପରଭାଷା ପାଇଥିବା ପେଣ୍ଟିକଷ୍ଟାଲ ମାନଙ୍କ ବିଷୟରେ କଣ? ମୁଁ ଭାବୁଛି ସେମାନେ ପବିତ୍ର ଆତ୍ମା ପାଇଛନ୍ତି, ନିଶ୍ଚିତରେ ସେମାନେ ପାଇଛନ୍ତି, ଠିକ ଅଛି? କାହିଁକି? ଦେଖନ୍ତୁ, କଣ ଆପଣ ବିଶ୍ୱାସ କରନ୍ତି ଯେ ସେ ଜଣେ ଉତ୍ତମ ପରମେଶ୍ୱର ଅଟନ୍ତି? ଥୋମା ଥରେ କହିଥିଲେ, ପ୍ରଭୁ ଆପଣ ଜାଣନ୍ତି। ଅନ୍ୟାନ୍ୟ ସମସ୍ତେ ତାହାଙ୍କୁ ବିଶ୍ୱାସ କରିଥିଲେ, କହିଥିଲେ, ଓ ଆମେ ଜାଣୁ ଯେ ସେ ବାସ୍ତବ ଅଟନ୍ତି। ଓ ଥୋମା କହିଲେ, ନା ନା, ମୁଁ ଏହାକୁ ବିଶ୍ୱାସ କରେ ନାହିଁ। କେବଳ ମାତ୍ର ଉପାୟ ଯେ ମୁଁ ଏହାକୁ ବିଶ୍ୱାସ କରିବି, ମୋତେ କିଛି ପ୍ରମାଣ ପାଇବାକୁ ହେବ। ମୋତେ ତାଙ୍କ ପାର୍ଶ୍ୱରେ ଏବଂ ତାଙ୍କ ହାତରେ ଥିବା କଣ୍ଟାର ଦାଗରେ ମୋର ଆଙ୍ଗୁଳିକୁ ପୁରାଇବାକୁ ଅଛି। ସେ ଜଣେ ଉତ୍ତମ ପରମେଶ୍ୱର ଅଟନ୍ତି। ସେ କହିଲେ, ଥୋମା ଆସ, ଏଠାରେ ତୁମେ ଅଛ। ଓ ଥୋମା କହିଲେ, ବର୍ତ୍ତମାନ ମୁଁ ବିଶ୍ୱାସ କରୁଅଛି। ସେ କହିଲେ, ହଁ ଥୋମା, ତୁମେ ମୋତେ ଦେଖିବା ପରେ ଏବଂ ମୋତେ ଅନୁଭବ କରିବା ପରେ ଏବଂ ମୋ ହାତ ପୁରାଇବା ତୁମର ହାତକୁ ମୋ ପାର୍ଶ୍ୱରେ ପୁରାଇବା ପରେ ତୁମେ ବିଶ୍ୱାସ କଲ। କିନ୍ତୁ ସେମାନଙ୍କର ପୁରସ୍କାର କେତେ ଅଧିକ ଅଟେ ଯେଉଁମାନେ କି କେବେ ଦେଖିନାହାନ୍ତି ଏବଂ ତଥାପି ବିଶ୍ୱାସ କରନ୍ତି। ସେ ଜଣେ ଉତ୍ତମ ପରମେଶ୍ୱର ଅଟନ୍ତି। ଅବଶ୍ୟ ସେ ଆପଣଙ୍କୁ ନିଜ ହୃଦୟର ଇଚ୍ଛା ପ୍ରଦାନ କରନ୍ତି। ଆସନ୍ତୁ ତାହାଙ୍କୁ କେବଳ ବିଶ୍ୱାସ କରିବା। ତାହା ହିଁ ହେଉଛି ଶୈତାନ ପାଇଁ ମୃତ୍ୟୁର ଆଘାତ। ଯେତେବେଳେ ଜଣେ ବ୍ୟକ୍ତି ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟରେ ଗ୍ରହଣ କରେ ଭାଇ, ତାହା ପ୍ରତ୍ୟେକ ଥର ଶୈତାନକୁ ବଧ କରିଦେବ। ତାହା ହିଁ ହେଉଛି ସବୁଠୁ କଷ୍ଟଦାୟକ ପ୍ରହାର ଯାହା ଶୈତାନ କେବେ ପାଇପାରେ। ଯେତେବେଳେ ଜଣେ ବ୍ୟକ୍ତି ପରମେଶ୍ୱରଙ୍କୁ ତାହାଙ୍କ ବାକ୍ୟରେ ଗ୍ରହଣ କରିବ, ହଁ ଆଜ୍ଞା, ଯେପରି ମୁଁ କହିଛି ମନୁଷ୍ୟ କେବଳ ବଞ୍ଚିବ ନାହିଁ, ଯୀଶୁ ଅନ୍ୟ ରାତିରେ ମାତ୍ର ପ୍ରତ୍ୟେକ ବାକ୍ୟ ଯାହା ନିର୍ଗତ ହୁଏ। ତେବେ ଏହାକୁ ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ମୁଁ ପ୍ରଥମ ପଦ ଆରମ୍ଭ କରିବାକୁ ଯାଉଅଛି। ଅତଏବ ଆସ ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ସିଦ୍ଧିଲାଭ କରିବା ନିମନ୍ତେ ଅଗ୍ରସର ହେଉ। ତେବେ ପ୍ରଥମ ବିଷୟ ଯାହା ମୁଁ ଚାହେଁ ଯେ ଆପଣମାନେ ଜାଣନ୍ତୁ, ପାଉଲ ଏଠାରେ କାହା ସହିତ କଥାବାର୍ତ୍ତା କରୁଛନ୍ତି? ଏବ୍ରିମାନଙ୍କ ସହ। ସେମାନେ କୁହନ୍ତି ଏବ୍ରି ଶୀର୍ଷରେ ଏବ୍ରି ପୁସ୍ତକ, କଣ ଏହା ଠିକ ଅଟେ? ସେହି ଯେଉଁମାନେ ଯିଏକି ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, କଣ ଆପଣ ବର୍ତ୍ତମାନ ଏହାକୁ ଧରିପାରୁଛନ୍ତି? ସେ ଯେହୁଦୀମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ସେମାନଙ୍କୁ ଏହା ଦେଖାଉଅଛନ୍ତି ଯେ ବ୍ୟବସ୍ଥାର ପ୍ରତିଛାୟା ଖ୍ରୀଷ୍ଟଙ୍କର ଏକ ପ୍ରତିରୂପ ଅଟେ। ସମସ୍ତ ପୁରାତନ ବିଷୟ ନୂତନ ବିଷୟର ଏକ ପ୍ରତିରୂପ। ବର୍ତ୍ତମାନ ଦେଖନ୍ତୁ, ଖ୍ରୀଷ୍ଟଙ୍କ ବିଷୟ ଏକ ପ୍ରାଥମିକ ଶିକ୍ଷା ପରିତ୍ୟାଗ କରି ସିଦ୍ଧିଲାଭ କରିବା ନିମନ୍ତେ ଅଗ୍ରସର ହେଉ। ତେବେ ସେ ସେମାନଙ୍କ ସହିତ ଶିକ୍ଷା ସିଦ୍ଧାନ୍ତ ବିଷୟରେ କଥାବାର୍ତ୍ତା କରୁଛନ୍ତି। ଆସନ୍ତୁ ଆମେ ଯିବା ଓ ସିଦ୍ଧ ହୋଇଥିବା ବିଷୟଗୁଡ଼ିକରେ ଆଲୋଚନା କରିବା। ତେବେ ଆପଣ ପରମେଶ୍ୱରଙ୍କ ଠାରେ ସିଦ୍ଧ ହୋଇଥାନ୍ତି ଯେତେବେଳେ ଆପଣ ମୁକ୍ତି ଦିବସ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଥାନ୍ତି। ଯିଏ ପରମେଶ୍ୱରଙ୍କ ଠାରୁ ଜାତ, ପ୍ରଥମ ଯୋହନ, ସେ ପାପ କରେ ନାହିଁ, କାରଣ ସେ ପାପ କରିପାରେ ନାହିଁ, ଯେହେତୁ ପରମେଶ୍ୱରଙ୍କ ବୀଜ ତାଙ୍କ ଠାରେ ରହିଥାଏ। ଜଣେ ବ୍ୟକ୍ତି ଯିଏକି ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଅଟେ, ଏହା ନୁହେଁ ଯେ ସେ ଭାବେ ଯେ ସେ ପରିପୂର୍ଣ୍ଣ ଅଟେ, ମାତ୍ର ସେ ଯିଏକି ପରମେଶ୍ୱରଙ୍କ ଆତ୍ମା ଦ୍ୱାରା ଜନ୍ମ ହୋଇଥାଏ ସେ ପାପ କରେ ନାହିଁ, କାରଣ ପରମେଶ୍ୱରଙ୍କ ବୀଜ ତାଙ୍କ ଠାରେ ରହିଥାଏ ଏବଂ ସେ ପାପ କରିପାରେ ନାହିଁ। ବୁଝିଲେ କଣ ବାଇବେଲ ତାହା ସେହିପରି କୁହେ? ତେଣୁ ଏହା ସେଠାରେ ଅଟେ। ଆପଣ ଅଟନ୍ତି ଏହା ନୁହେଁ ଯାହା ଆପଣ କରନ୍ତି। କଣ କଣ ଅଟେ? ଏହା ତାହା ନୁହେଁ ଯେ ଜଗତ ଆପଣଙ୍କ ବିଷୟରେ କଣ ଭାବୁଛି, ଏହା ତ ତାହା ଅଟେ ଯାହା ପରମେଶ୍ୱର ଆପଣଙ୍କ ବିଷୟରେ ଭାବନ୍ତି। ବୁଝିଲେ ଆପଣ ପାରିବେ ନାହିଁ। ମୁଁ କିପରି ଭାବରେ ନଗରପାଳ ଦ୍ୱାରା ଏକ ଲିଖିତ ଆଦେଶ ପାଇପାରେ ଯେ ମୁଁ ସହର ଦେଇ ଘଣ୍ଟାକୁ 40 ମାଇଲ ବେଗରେ ଗତି କରିପାରେ ଏବଂ ଯେକୌଣସି ପୋଲିସ ମୋତେ ଗିରଫ କରିବେ? ମୁଁ କରିପାରେ ନାହିଁ। ମୁଁ କିପରି ପାପ କରିପାରେ ଯେତେବେଳେ ସେଠାରେ ପରମେଶ୍ୱରଙ୍କ ସମ୍ମୁଖରେ ନିରନ୍ତର ଏକ ରକ୍ତ ନୈବେଦ୍ୟ ରହିଅଛି ଯେଉଁଠାରେ କି ସେ ମୋତେ ଦେଖି ସୁଦ୍ଧା ପାରନ୍ତି ନାହିଁ? ଯେତେବେଳେ କି ସେଠାରେ ଉପରେ ଏକ ଅବରୋଧକ ମୋର ଏବଂ ପରମେଶ୍ୱରଙ୍କ ସମ୍ମୁଖରେ ରକ୍ତର ଏକ ସୁରକ୍ଷା ଢାଲ ଥାଏ, କାରଣ ଆମେମାନେ ମୃତ ଏବଂ ଆମମାନଙ୍କର ଜୀବନ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇ ପରମେଶ୍ୱରଙ୍କ ଜରିଆରେ ଖ୍ରୀଷ୍ଟଙ୍କ ଠାରେ ଲୁକ୍କାୟିତ ରହିଛି। ତେବେ ଆପଣ ଜଗତରେ ପରମେଶ୍ୱରଙ୍କ ଦୃଷ୍ଟିରେ କିପରି ବା କିଛି ଭୁଲ କରିପାରନ୍ତି? ଯଦି ଆମେ ସତ୍ୟର ଜ୍ଞାନ ପାଇବା ପରେ ଇଚ୍ଛାକୃତ ଭାବରେ ପାପ କରୁ, ଏବ୍ରି 10, ତେବେ ପାପ ପାଇଁ ଆଉ କୌଣସି ବଳିଦାନ ବାକି ରହେ ନାହିଁ। ଏଠାରେ ଇଚ୍ଛାକୃତ ଭାବରେ ପାପ କରିବା, ବୁଝିଲେ, ଅସମ୍ଭବ ଅଟେ। ତେବେ ଆସନ୍ତୁ ଆଗକୁ ଯାଇ ପାଠ କରିବା, ଠିକ ଅଛି? ପରିତ୍ୟାଗ କରି ମୃତ କର୍ମରୁ ମନ ପରିବର୍ତ୍ତନ ଏବଂ ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ, ନାନା ବାପ୍ତିସ୍ମ ସମ୍ବନ୍ଧୀୟ ଶିକ୍ଷା, ହସ୍ତାର୍ପଣ ଏବଂ ମୃତମାନଙ୍କ ପୁନରୁତ୍ଥାନ ଓ ଶେଷ ବିଚାର ସ୍ୱରୂପ, ଏବଂ ହଁ, ପରମେଶ୍ୱରଙ୍କ ଅନୁମତି ହେଲେ ଆମ୍ଭେମାନେ ଏହା କରିବା। ତେବେ ଏଠାରେ ତାହା ଅଟେ ଯେଉଁଠାରେ କି ସେମାନେ ଆରମ୍ଭ କରିବାକୁ ଚାହୁଁଥିଲେ, 4th ପଦରୁ। କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ସ୍ୱର୍ଗୀୟ ଦାନର ଆସ୍ୱାଦ ପାଇଅଛନ୍ତି ଏବଂ ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ପରମେଶ୍ୱରଙ୍କ ଉତ୍ତମ ବାକ୍ୟର ଓ ଭାବି ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି, ସେମାନେ ଯଦି ଧର୍ମଭ୍ରଷ୍ଟ ହୁଅନ୍ତି ତାହେଲେ ମନ ପରିବର୍ତ୍ତନ ନିମନ୍ତେ ସେମାନଙ୍କୁ ପୁନର୍ବାର ନୂତନ କରାଇବା ଅସାଧ୍ୟ। ଯେଣୁ ସେମାନେ ଆପଣାର ବିନାଶ ନିମନ୍ତେ ପରମେଶ୍ୱରଙ୍କ ପୁତ୍ରଙ୍କୁ ପୁଣି କୃଷାରୋପଣ କରି ପ୍ରକାଶରେ ତାହାଙ୍କୁ ନିନ୍ଦାର ପାତ୍ର କରନ୍ତି। ତେବେ ବର୍ତ୍ତମାନ ତାହା ଏପରି ଦେଖାଯାଏ, ଯେପରି ଭାବରେ ଆପଣ ଏହାକୁ ସେଠାରେ ପାଠ କରୁଛନ୍ତି, ଯେ ଜଣେ ବ୍ୟକ୍ତି ପବିତ୍ର ଆତ୍ମା ଗ୍ରହଣ କରିପାରନ୍ତି ଓ ତାପରେ ପଶ୍ଚାତ ଗମନ କରି ବିନଷ୍ଟ ହୋଇଯାଇପାରନ୍ତି, କିନ୍ତୁ ଏହା କରିବା ତାଙ୍କ ପକ୍ଷେ ଅସମ୍ଭବ ଅଟେ। ବୁଝିଲେ, ସେ ଏହା କରିପାରନ୍ତି ନାହିଁ। ଯଦି ସେ ତାହା କରନ୍ତି ତେବେ ଖ୍ରୀଷ୍ଟ ମିଛ କହିଥିଲେ। ବୁଝିଲେ, ଏକଦା ଆଲୋକିତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏହା ଅସମ୍ଭବ ଅଟେ। ତେବେ ଏଠାରେ ଦେଖନ୍ତୁ ସେ କାହା ସହିତ କଥାବାର୍ତ୍ତା କରୁଛନ୍ତି, ସେ ସେହି ସୀମାରେ କିଏ ଜିହୁଦୀ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେ କଦାପି କହିନାହାନ୍ତି ଯେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇଥିବା ଜଣେ ବ୍ୟକ୍ତି। ସେ କହିଲେ ଯଦି ସେ ପରମେଶ୍ୱରଙ୍କ ବାକ୍ୟର ଆସ୍ୱାଦନ କରିଅଛନ୍ତି, ତେବେ ମୋତେ ଏହାକୁ ଏକ ଦୃଷ୍ଟାନ୍ତରେ ବୁଝାଇବାକୁ ଦିଅନ୍ତୁ, ଯେପରିକି ଆପଣ ଏହାକୁ ବର୍ତ୍ତମାନ ଦେଖିବେ ଓ ଏହାକୁ ହରାଇବେ ନାହିଁ। ତେବେ ସେ ଏହି ଜିହୁଦୀ ମାନଙ୍କୁ ଲେଖୁଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ସୀମାରେ କ୍ଷୀୟ ବିଶ୍ୱାସୀ ଅଟନ୍ତି, ବୁଝିଲେ। ସେ କହିଲେ ତେବେ ଆମେ ଏହି କାର୍ଯ୍ୟଗୁଡ଼ିକୁ ପରିତ୍ୟାଗ କରି ସିଦ୍ଧତା ବିଷୟରେ କହିବାକୁ ଯାଉଅଛୁ। କହିଲେ ତେବେ ଆମେ ବାପ୍ତିସ୍ମ ବିଷୟରେ ଏବଂ ମୃତମାନଙ୍କର ପୁନରୁତ୍ଥାନ ଏବଂ ହାତ ରଖିବା ଓ ସବୁକିଛି ବିଷୟରେ କହୁଅଛୁ। ମାତ୍ର ଆସୁ ବର୍ତ୍ତମାନ ସିଦ୍ଧତା ବିଷୟରେ କହିବା ପାଇଁ ଆଗକୁ ଯାଉ। ତେବେ ଆମେ ତାହା ବିଷୟରେ କହିବାକୁ ଯାଉଅଛୁ, ଯେତେବେଳେ ଆପଣ ପବିତ୍ର ଆତ୍ମା ଭିତରକୁ ଆସନ୍ତି, ତେବେ ଆପଣ ଦୀର୍ଘ ସମୟ ହେଲାଣି ଏହି ସଭାର ଆଖପାଖରେ ରହି ଆସିଛନ୍ତି ଏବଂ ଆପଣ ସେହି ଲୋକମାନଙ୍କୁ ଦେଖିଛନ୍ତି, ସେମାନେ ଆଖପାଖରେ ରହିଥିବେ, ସେମାନେ ଭିତରକୁ ଆସିବେ ନାହିଁ କିମ୍ବା ବାହାରକୁ ଯିବେ ନାହିଁ। ସେମାନେ ପବିତ୍ର ଆତ୍ମାଙ୍କୁ ପ୍ରଶଂସା କରିବେ, ସେମାନେ ଆଖପାଖକୁ ଆସିବେ ଏବଂ ହୋଇପାରେ ଯେ ପବିତ୍ର ଆତ୍ମା କିଛି କରନ୍ତି ଏବଂ ପୁରୁଷମାନେ ସେମାନେ ଉଠି ଉଚ୍ଚ ପାଟି କରିବେ ଏବଂ ଏହି ବିଷୟ ନେଇ ଉପର ତଳ ଭୂମି ଉପରେ ଡେଇଁବେ, କିନ୍ତୁ ସେମାନେ ନିଜେ ଏହାକୁ କେବେ ଗ୍ରହଣ କରିବାକୁ ଚାହିଁବେ ନାହିଁ। ନା ନା, ବୁଝିଲେ। ଏବଂ ସେମାନେ କହିବେ ଓ ହଁ ତାହା ଭଲ ଅଟେ, ଓ ମୁଁ ତେବେ ତାହା ବିଷୟରେ ଜାଣିନାହିଁ। ବୁଝିଲେ ବୁଝିଲେ, ସୀମାରେ କ୍ଷୀୟ ବିଶ୍ୱାସୀ ମାନେ ଏତେ ନିକଟବର୍ତ୍ତୀ ଯେ ସେମାନେ ଏହାକୁ ଆସ୍ୱାଦନ କରିପାରନ୍ତି, ମାତ୍ର ତଥାପି ସେମାନେ ଏହାକୁ ଗ୍ରହଣ କରନ୍ତି ନାହିଁ, ବୁଝିଲେ। ତେବେ ସେମାନେ ସେହିପରି ଭାବରେ ଏତେ ଅଧିକ ଆଖପାଖରେ ରହିଥାନ୍ତି, ଏପରିକି ଅଳ୍ପ କେତେକ ଦିନ ଉତ୍ତାରେ ସେମାନେ ସମ୍ପୂର୍ଣ୍ଣ ଭାବେ ଦୂରେଇ ଯାଆନ୍ତି। ମୁଁ ଅନେକ ଲୋକମାନଙ୍କର ନାମଗୁଡ଼ିକ ଧରି ଡାକିପାରେ, ଯେଉଁମାନେ କି ଆରାଧନାରେ ଥାଇ ସେହି ସମାନ କାର୍ଯ୍ୟ କରିଥିଲେ, ପତିତ ହୋଇଥିଲେ, ଯେ ପୁନର୍ବାର ସେମାନଙ୍କୁ ମନଫେରଣ କରି ନୂତନୀକୃତ କରିବା ହେତୁ ସେମାନଙ୍କ ପାଇଁ ଆଉ କୌଣସି ପଶ୍ଚାତାପ ବାକି ନାହିଁ। ସେମାନେ କେବଳ ଆତ୍ମାଙ୍କୁ ଦୁଃଖିତ କରି ନିଜଠାରୁ ଦୂର କରିଦେଲେ। ସେମାନେ ଏତେ ନିକଟବର୍ତ୍ତୀ ହୋଇଥିଲେ ଯେ ଏପରିକି ଏଠାରେ ଯଦି ଆପଣମାନେ ମୋ ସହିତ ଆସିବେ, ଆପଣମାନଙ୍କର ସମୟ ନାହିଁ ମୁଁ ଜାଣେ, ତେବେ କିନ୍ତୁ ଯଦି ଆପଣମାନେ ଦ୍ୱିତୀୟ ବିବରଣ ତାର ପ୍ରଥମ ପର୍ବକୁ ଆସି ତାକୁ ପାଠ କରିବେ, ଆପଣ ସେହି ସମାନ ବିଷୟକୁ ପାଇବେ। ଏହାକୁ ବର୍ତ୍ତମାନ ଚିହ୍ନିତ କରେ ଦ୍ୱିତୀୟ ବିବରଣ ତାର ପ୍ରଥମ ପର୍ବ। ଏବେ ପୁଣି 19 ପଦରୁ ଆରମ୍ଭ କରନ୍ତୁ ଏବଂ 26 ପର୍ଯ୍ୟନ୍ତ ପାଠ କରନ୍ତୁ, ଦ୍ୱିତୀୟ ବିବରଣ ଆପଣ ପାଇବେ। ତେବେ ଦେଖନ୍ତୁ ସମସ୍ତ ଇସ୍ରାଏଲ ସେହି ଲୋକମାନେ କଣ କଲେ, ସେମାନେ କାଦେଶ ବର୍ଣ୍ଣିଆକୁ ଆସିଲେ। ଓହ, ମୁଁ କିଛି ଦେଖୁଛି, ଏହି ଆରାଧନାଳୟ, ଏହି ପେଣ୍ଟିକଷ୍ଟାଲ ଜଗତ ବର୍ତ୍ତମାନ କାଦେଶ ବର୍ଣ୍ଣିଆରେ ଅଛି। ତା ଅବିକଳ ଠିକ ଅଟେ ଭାଇ ନେବିଲ, ଆମେ କାଦେଶ ବର୍ଣ୍ଣିଆରେ ଅଛୁ, ଜଗତର ବିଚାର ଆସନ, ବିଚାର ଆସନ ଥିଲା। ଏବଂ ଗୁପ୍ତଚର ମାନେ ପଠାଗଲେ ଜିଓସିଓଠାରେ କହିଲେ, ତେବେ ମୁଁ ଗୁପ୍ତଚର ପଠାଉଅଛି କିମ୍ବା ମୋସା ବରମ 12 ଜଣ ଗୁପ୍ତଚର ଜଣ ଜଣ କରି ତୁମର ପ୍ରତ୍ୟେକ ଗୋଷ୍ଠୀରୁ ଜଣେ ଲୋକକୁ ପଠାଉଅଛି। ମୁଁ ସେମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ଏବଂ ଏକ ଖବର ନେଇ ଆସିବାକୁ ପଠାଉଅଛି, କଣ ଏହା ଠିକ କି? ଏବଂ ଯେତେବେଳେ ସେମାନେ ଫେରି ଆସିଲେ, ସେଠାରେ 12 ଜଣଙ୍କ ମଧ୍ୟରୁ 9 ଜଣ କହିଲେ, ଓହ ଏହାକୁ ଉତ୍ତମ ଦେଶ ଅଟେ, କିନ୍ତୁ ଓହ ଦୟା ହେଉ, ଆମେ ଏହାକୁ ଅଧିକାର କରିପାରିବା ନାହିଁ। ଓ ମୋ ପ୍ରଭୁ, ଅମରୀୟମାନେ ସେଠାରେ ଅଛନ୍ତି ଏବଂ ଆମେ ସେମାନଙ୍କ ପାର୍ଶ୍ୱରେ ଫଡିଙ୍ଗ ପରି ଦେଖାଯାଉ। ସେମାନେ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଲୋକ, ସେମାନଙ୍କର ପ୍ରାଚୀର ଗୁଡିକ ବୃହତ ଅଟେ, ଓ ଏହା ତ ଅତ୍ୟଧିକ। କାହିଁକି ମୁଁ ଇଚ୍ଛା କରେ ଯେ ତୁମେ ଆମକୁ ଏଠାକୁ ନେଇ ଆସିବା ପରିବର୍ତ୍ତେ ଆମେ ମିଶରରେ ହିଁ ମରିଯାଇଥାନ୍ତୁ। କିନ୍ତୁ ଛୋଟ ବୃଦ୍ଧ କାଲେବ ଏବଂ ଜିଓସିଓ ସେଠାରେ ଡେଇଁ ପଡିଲେ ଓ ସେମାନଙ୍କୁ ଶାନ୍ତ କରାଇଲେ, କହିଲେ ଆମେ ଏହାକୁ ଅଧିକାର କରିବା ପାଇଁ ଯଥେଷ୍ଟ ସକ୍ଷମ ଅଟୁ। ହଁ ଆଜ୍ଞା, ସେଠାରେ ସେହି ଜଣକ ଅଟନ୍ତି। ତେବେ ଦେଖନ୍ତୁ କଣ ହେଲା, କାଲେବ ଏବଂ ଜିଓସିଓ ଜାଣିଥିଲେ ଯେ ପରମେଶ୍ୱର ଏହାର ପ୍ରତିଜ୍ଞା ଦେଇଛନ୍ତି। ମୋର ଏଥିରେ କିଛି ଯାଏ ଆସେ ନାହିଁ ଯେ ଏହା କେତେ ବଡ଼ ଅଟେ, ବାଧା ଗୁଡିକ କେତେ ଅଧିକ ଅଟେ, ସେଗୁଡିକ କେତେ ଉଚ୍ଚ ଅଟେ, ସେଗୁଡିକ କେତେ ବୃହତ ଅଟେ, ସେମାନଙ୍କର ଏହା ସହିତ କୌଣସି ସମ୍ପର୍କ ନାହିଁ। ପରମେଶ୍ୱର ଏହା କହିଛନ୍ତି ଏବଂ ଆମେ ଏହାକୁ ଅଧିକାର କରିପାରୁ। ଏବଂ କଣ ଆପଣ ଜାଣନ୍ତି କି ସେମାନେ କେବଳ 2 ଜଣ ଲୋକ ଥିଲେ ସେଠାରେ, ସେହି 25 ଲକ୍ଷ ମଧ୍ୟରୁ, ଯେଉଁମାନେ କି କେବେ ସେହି ଦେଶକୁ ଅତିକ୍ରମ କରିଥିଲେ? କାରଣ ସେମାନେ ନିଜର ବିଶ୍ୱାସକୁ ସେଥିରେ ଧରି ରଖିଥିଲେ ଯାହାକୁ ପରମେଶ୍ୱର ସତ୍ୟ ବୋଲି କହିଥିଲେ। ଆମେନ୍। ସେହି ଆରାଧନାଳୟ ଠିକ ବର୍ତ୍ତମାନ କାଦେଶ ବର୍ଣ୍ଣିଆରେ ଉପସ୍ଥିତ ଅଟେ। ଦେଖନ୍ତୁ, ସେହି ଲୋକମାନେ ଏତେ ଅଧିକ ନିକଟବର୍ତ୍ତୀ ଥିଲେ ଯେ ଏପରିକି ସେମାନେ ସେହି ଦେଶର ଅଙ୍ଗୁର ଆସ୍ୱାଦନ କରିଥିଲେ, ସେମାନେ ଅଙ୍ଗୁର ଖାଇଥିଲେ। ଯେତେବେଳେ କାଲେବ ଏବଂ ସେମାନେ ଆରପାରିକୁ ଯାଇ ଅଙ୍ଗୁର ନେଇ ଆସିଥିଲେ, ସେହି ଲୋକମାନେ ସେଥିରୁ କିଛି ଛିଣ୍ଡାଇ ତାହା ଖାଇଥିଲେ। ଓ ଏଗୁଡ଼ିକ ଭଲ ଅଟେ, କିନ୍ତୁ ଆମେ ତାହା କରିପାରିବା ନାହିଁ। ସେମାନେ ଯେଉଁମାନେ କି ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଆସ୍ୱାଦନ କରିଛନ୍ତି, ପବିତ୍ର ଆତ୍ମାଙ୍କର ଆସ୍ୱାଦନ କରିଛନ୍ତି, ଏହାର ଉତ୍ତମତା ଦେଖିଛନ୍ତି, ଏହାକୁ ଆସ୍ୱାଦନ କରିଛନ୍ତି, ପରମେଶ୍ୱରଙ୍କ ବାକ୍ୟକୁ ଆସ୍ୱାଦନ କରିଛନ୍ତି, କ'ଣ ତାହା ଦେଖୁଛନ୍ତି? ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତିଙ୍କୁ, ସେମାନଙ୍କ ମଧ୍ୟରୁ ଜଣକାକୁ ହେଲେ କାହାରିକୁ ଆରପାରିକୁ ଯିବାର ଅନୁମତି ଦିଆଗଲା ନାହିଁ। ସେମାନେ ଏଠାରେ ପ୍ରାନ୍ତରରେ ସେମାନଙ୍କର ନିଜ ଦେଶରେ ବିନଷ୍ଟ ହୋଇଗଲେ। ସେମାନେ କଦାପି ଆରପାରିକୁ ଗଲେ ନାହିଁ, ତଥାପି ସେମାନେ ଏହାକୁ ଆସ୍ୱାଦନ କରିବା ପାଇଁ ଯଥେଷ୍ଟ ନିକଟବର୍ତ୍ତୀ ଥିଲେ, କିନ୍ତୁ ଏହାକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ଅନୁଗ୍ରହ ଏବଂ ବିଶ୍ୱାସ ନଥିଲା। ଏହା ହିଁ ଅଟେ ଯାହାକି ତାହା ଥିଲା। ତେବେ ସେହି ପ୍ରିୟ ବ୍ୟକ୍ତିଙ୍କୁ ଶୁଣନ୍ତୁ ଯିଏକି ଏହି ଚିଠିକୁ ଲେଖିଥିଲେ। ଆସନ୍ତୁ ପରବର୍ତ୍ତୀ ପଦଟି ପାଠ କରିବା, ମାତ୍ର ଗୋଟିଏ ମିନିଟ୍ ଦେଖନ୍ତୁ, ପାଉଲଙ୍କୁ ଦେଖନ୍ତୁ। ତେବେ ଆସନ୍ତୁ ସପ୍ତମ ପାଠ କରିବା। କାରଣ ଯେଉଁ ଭୂମି ଆପଣା ଉପରେ ବାରମ୍ବାର ପତିତ ବୃଷ୍ଟି ଜଳ ପାନ କରେ, ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ, ସେମାନଙ୍କର ଉପଯୋଗୀ ଶାକାଦି ଉତ୍ପନ୍ନ କରେ, ତାହା ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ। କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି ତାହାର ଚରମ ଦଶା ଅଗ୍ନିଦାହ। ତେବେ ଦେଖନ୍ତୁ ସେ କଣ କହୁଛନ୍ତି। ତେବେ ଦେଖନ୍ତୁ ଏଠାରେ ଏହି ପ୍ରଶ୍ନ ଥିଲା, ତେବେ ଆଉ ତାପରେ ଆମେମାନେ ଶେଷ କରିବା। ଏହି ବିଷୟ ମୋତେ ବର୍ଷ ବର୍ଷ ଧରି ମାରି ପକାଇବା ପରି ହୋଇଥିଲା। ମୁଁ ଥରେ ଇଣ୍ଡିଆନାର ମିଶାବାକାରେ ଏକ ସଭାକୁ ଯାଇଥିଲି, ଯେଉଁଠାରେ ଲୋକମାନେ ପରଭାଷାରେ କଥା କହିଥିଲେ। ତେବେ ମୁଁ ମୋ ନିଜ ଲୋକମାନଙ୍କ ସମ୍ମୁଖରେ ଅଛି, ଆପଣ ସେହି ଲୋକମାନଙ୍କ ବିଷୟରେ ଶୁଣିଛନ୍ତି, ମୋ ଜୀବନ କାହାଣୀରେ ମୋତେ କହିଥିବାର ଶୁଣିଛନ୍ତି, ଏବଂ ସେହି ଅଶ୍ୱେତ ବ୍ୟକ୍ତିଙ୍କ ବିଷୟରେ ଯିଏକି କହିଥିଲେ ସେ ଏଠାରେ ଅଛନ୍ତି। ତେବେ ମୁଁ ତାହା କହିଅଛି, କିନ୍ତୁ ତାର ବାକି ବିଷୟ ମୁଁ ଦୁଇ ଜଣ ପୁରୁଷଙ୍କୁ ଦେଖିଲି। ସେମାନେ ଥିଲେ, ଜଣେ ବାର୍ତ୍ତା ଦେଉଥାନ୍ତି, ଅନ୍ୟ ଜଣଙ୍କ ତାହାର ଅର୍ଥ କରୁଥାନ୍ତି, ଅନ୍ୟ ଜଣଙ୍କ ଏକ ବାର୍ତ୍ତା ଦିଅନ୍ତି ଏବଂ ଅନ୍ୟ ଜଣଙ୍କ ତାର ଅର୍ଥ କରନ୍ତି, ଏବଂ ଭାଇ ସେମାନେ ଠିକ ଥିଲେ। କେବଳ ଏହା ମୁଁ ଭାବିଲି, ମୋର ପ୍ରଭୁ, ମୁଁ ସେହିପରି କୌଣସି ବିଷୟ ଦେଖିନଥିଲି। ମୁଁ କହିଲି, ମୁଁ ତ ଦୂତମାନଙ୍କ ମଧ୍ୟରେ ଅଛି। ମୁଁ ଭାବିଲି ମୁଁ କେବେ ବି ସେପରି କିଛି ଦେଖିନାହିଁ। ଜଣେ କହନ୍ତି ଏବଂ ଅନ୍ୟ ଜଣକ, ଏବଂ ମୁଁ ସେଠାରେ ପଛରେ ଜଣେ ପୁରୁଣା ପ୍ରଚାରକ ଭାବରେ ବସିଥାଏ। ଆପଣ ଉଭୟ ବ୍ୟକ୍ତି କିଛି ସମୟ ଆଉ ନିଜର ହାତ ମିଶାନ୍ତି। ମୁଁ ମୋ ଜୀବନରେ ଏପରି ବ୍ୟକ୍ତିମାନଙ୍କୁ କେବେ ଦେଖିନଥିଲି। ସେମାନେ ଏକ ବାର୍ତ୍ତା କୁହନ୍ତି ଏବଂ ଅନ୍ୟ ଜଣକ ଏହାର ଅର୍ଥ କରନ୍ତି, ଏବଂ ମୋର ପ୍ରଭୁ ଏହା ଚମତ୍କାର ଥିଲା। ଜଣେ କହୁଥାଏ ଏବଂ ଅନ୍ୟ ଜଣଙ୍କ ଅର୍ଥ କରୁଥାନ୍ତି ଉଭୟ, ଏବଂ ଯେତେବେଳେ ସେମାନେ ନିଜର ହାତ ଉପରକୁ ଉଠାନ୍ତି, ସେତେବେଳେ ସେମାନେ କେବଳ ଚକଡ଼ି ପରି ଧଳା ହୋଇଯାଆନ୍ତି। ମୁଁ ଭାବିଲି, ଓ ମୋର ପ୍ରଭୁ, ମୁଁ ମୋର ସାରା ଜୀବନ କେଉଁଠାରେ ରହିଥିଲି? ଏହା ତ ହେଉଛି ସେହି ବିଷୟ। ମୁଁ କହିଲି, ମୋର ପ୍ରଭୁ, ପେଣ୍ଟିକଷ୍ଟାଲ ମାନେ ଠିକ ଅଟନ୍ତି, ତ ଅବିକଳ ଠିକ। ମୁଁ ବହୁତ କିଛି ଦେଖିନାହିଁ, କେବଳ ଏତିକି ମାତ୍ର ଯାହାକି ଠିକ ଏଠାରେ ଆଖପାଖରେ ରହିଥିଲା, ଯେଉଁଠାରେ ସେହି ବୋଧହୁଏ ଦୁଇ ତିନି ଜଣ ମହିଳା ଯେଉଁଠାରେ ଏକ କାର୍ଯ୍ୟଭାର ସହିତ ରହିଥିଲେ, ଏବଂ ସେମାନେ କଳି ଝଗଡ଼ା କରୁଥାନ୍ତି, ଆଉ ଜଣେ ଅନ୍ୟ ଜଣକାକୁ ଡାକିଥାନ୍ତି ମୃତ ଭକ୍ଷକ ପକ୍ଷୀ। ଏବଂ ଆପଣ ଜାଣନ୍ତି, ଠିକ ସେହିପରି କିଛି ଜଣେ ଅନ୍ୟ ସହିତ ପରସ୍ପର ଝଗଡ଼ା କରୁଥାନ୍ତି। ତେବେ ମହିଳାମାନଙ୍କ ପ୍ରତି ଅସମ୍ମାନ କିମ୍ବା ସେପରି କିଛି ନୁହେଁ, ମାତ୍ର କେବଳ ଏହା ସେହି ନିମ୍ନ ସ୍ତରରେ ଥିଲା। ଯଦି ଆପଣଙ୍କ ମଧ୍ୟରୁ କେହି, ଆପଣମାନଙ୍କର ମନେ ଅଛି, ଭାଇ ଗ୍ରାହମ ଆପଣ ସେତେବେଳେ ଏକ ଛୋଟ ପିଲା ହିଁ ଥିଲେ, ଏବଂ ତେଣୁକରି ତାହା ସେହିଭଳି ହିଁ ଥିଲା। ଆଉ ମୁଁ ତାହା ଶୁଣିଲି ଏବଂ ମୁଁ ଭାବିଲି, ଓ ମୋ ପ୍ରଭୁ, ମୁଁ ତ ଦୂତମାନଙ୍କୁ ପାଇଅଛି। ଦିନେ ଘରର ସେହି କୋଣରୁ ଆସୁଥିଲି, ପ୍ରାୟ ଦ୍ୱିତୀୟ ଦିନ ମୁଁ ସେହି ବ୍ୟକ୍ତିଙ୍କ ମଧ୍ୟରୁ ଜଣକାକୁ ଭେଟିଲି। ମୁଁ କହିଲି, ମହାଶୟ ଆପଣ କେମିତି ଅଛନ୍ତି? ସେ କହିଲେ, ଆପଣ କେମିତି ଅଛନ୍ତି? ସେ କହିଲେ, କଣ ଆପଣଙ୍କର ନାମ କଣ? ଏବଂ ମୁଁ କହିଲି, ବ୍ରାନହାମ। ସେ କହିଲେ, ଆପଣ କେଉଁଠାରୁ ଅଟନ୍ତି? ଏଠାରୁ? ଆଉ ମୁଁ କହିଲି, ନା, ମୁଁ ଜେଫରସନଭିଲେରୁ ଅଟେ। ସେ କହିଲେ, ତେବେ ତାହା ଭଲ କଥା, କଣ ଆପଣ ପେଣ୍ଟିକଷ୍ଟାଲ କି? ମୁଁ କହିଲି, ନା ଆଜ୍ଞା, ମୁଁ ନୁହେଁ। ମୁଁ କହିଲି, ମୁଁ ପବିତ୍ର ଆତ୍ମା ଗ୍ରହଣ କରିବାର ସେହି ପେଣ୍ଟିକଷ୍ଟାଲ ଉପାୟକୁ ଗ୍ରହଣ କରେ ନାହିଁ। ମୁଁ କହିଲି, ଯାହା ବି ହେଉ, ମୁଁ ଏଠାରେ ଶିଖିବା ପାଇଁ ଅଛି। ସେ କହିଲେ, ତେବେ ତାହା ବହୁତ ଭଲ ଅଟେ। ଏବଂ ତାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ତାଙ୍କ ଆତ୍ମାକୁ ଧରିଲି। କୂଅରେ ଥିବା ସେହି ସ୍ତ୍ରୀ ଲୋକ ପରି ସେ ଜଣେ ପ୍ରକୃତ ଖ୍ରୀଷ୍ଟିଆନ ଥିଲେ। ଭାଇ, ମୋର କହିବାର ଅର୍ଥ, ସେ ସର୍ବତ୍ର ଠିକ ଦେଖାଯାଉଥିଲେ, ସେ ଭଲ ଥିଲେ। ତେବେ ଆପଣମାନେ ସମସ୍ତେ କେତେଜଣ ମୋର ସଭାଗୁଡ଼ିକରେ ରହିଛନ୍ତି ଏବଂ ସେହି ସବୁ ଘଟଣା ଘଟୁଥିବାର ଦେଖିଛନ୍ତି, କଣ ଆପଣ ଦେଖିଛନ୍ତି କି? ଏବଂ ସେହି ବ୍ୟକ୍ତିଟି ସମ୍ପୂର୍ଣ୍ଣ ରୂପେ ଠିକ ଥିଲେ। ତେଣୁକରି ତେବେ ମୁଁ ଭାବିଲି, ସେଠାରେ ମୋର ପ୍ରଭୁ କେଡ଼େ ଅଦ୍ଭୁତ। ପ୍ରାୟ ସେହି ସନ୍ଧ୍ୟାରେ ଅପରାହ୍ନରେ କୌଣସି ସମୟରେ ମୁଁ ଅନ୍ୟ ଜଣକାକୁ ଭେଟିଲି। ମୁଁ କହିଲି, ମହାଶୟ ଆପଣ କେମିତି ଅଛନ୍ତି? ସେ କହିଲେ, ଆପଣ କେମିତି ଅଛନ୍ତି? ଆପଣଙ୍କର ନାମ କଣ? ଏବଂ ମୁଁ ତାଙ୍କୁ କହିଲି, ଏବଂ ସେ କହିଲେ, କଣ ଆପଣ ଜଣେ ପେଣ୍ଟିକଷ୍ଟାଲ କି? ମୁଁ କହିଲି, ନା ଆଜ୍ଞା, ଠିକ ପେଣ୍ଟିକଷ୍ଟାଲ ତ ନୁହେଁ, ମୁଁ ଭାବୁନାହିଁ। ମୁଁ କହିଲି ମୁଁ ତ କେବଳ ଏଠାରେ ଶିଖିବା ପାଇଁ ଅଛି। ସେ କହିଲେ ମୁଁ କହିଲି ସେ କହିଲେ କଣ ଆପଣ କେବେ ପବିତ୍ର ଆତ୍ମା ପାଇଛନ୍ତି? ମୁଁ କହିଲି ମୁଁ ଜାଣିନାହିଁ। ମୁଁ କହିଲି ଆପଣ ସମସ୍ତେ ଯାହା ପାଇଛନ୍ତି ତଦନୁସାରେ ତ ମୁଁ ଅନୁମାନ କରୁଛି ଯେ ମୋର ତାହା ନାହିଁ। ଏବଂ ସେ କହିଲେ କେବେ ପରଭାଷାରେ କଥା କହିଛନ୍ତି କି? ମୁଁ କହିଲି ନା ମହାଶୟ। ସେ କହିଲେ ତାହେଲେ ତୁମେ ତାହାକୁ ପାଇନାହଁ। ଏବଂ ମୁଁ କହିଲି ତେବେ ମୁଁ ଅନୁମାନ କରୁଛି ଯେ ତାହା ଠିକ ଅଟେ। ମୁଁ କହିଲି ମୁଁ ଜାଣିନାହିଁ, ମୁଁ ପ୍ରାୟ 2 ବର୍ଷରୁ ଟିକେ କମ୍ ହବ ପ୍ରଚାର କରୁଅଛି। ଏବଂ ମୁଁ କହିଲି ମୁଁ ଏ ବିଷୟରେ ଅଧିକ କିଛି ଜାଣେ ନାହିଁ। ମୁଁ କହିଲି ବୋଧହୁଏ ମୁଁ ଜାଣେ ନାହିଁ, ମୁଁ ବୁଝିପାରେ ନାହିଁ। କାରଣ କଣ, ମୁଁ ତାଙ୍କୁ ସେଇଠାରେ ଧରିବାକୁ ଚେଷ୍ଟା କରୁଥିଲି, ବୁଝିଲେ, ଏହାକୁ ଧରିବା ପାଇଁ। ଏବଂ ଯେତେବେଳେ ମୁଁ କଲି, ଯଦି ମୁଁ କେବେ ଜଣେ କପଟିଙ୍କୁ ଭେଟିଥିଲି ସେଠାରେ ସେମାନଙ୍କ ମଧ୍ୟରୁ ସେ ଜଣେ ଥିଲେ। ତାଙ୍କ ପତ୍ନୀ ଅଶ୍ୱେତ ବର୍ଣ୍ଣ ମୁଣ୍ଡ ଥିବା ଥିଲେ ଏବଂ ଏହି ବ୍ୟକ୍ତି ଜଣକ ଜଣେ ସୁବର୍ଣ୍ଣ କେଶ ଥିବା ସ୍ତ୍ରୀ ସହିତ ରହୁଥିଲେ। ତାଙ୍କ ଔରସରୁ 2 ସନ୍ତାନ ଥିଲେ ଏବଂ ପରଭାଷାରେ କଥା କହୁଥିଲେ, ଏହାକୁ ଯଥାସମ୍ଭବ ସଠିକ ଭାବେ ଅର୍ଥ କରୁଥିଲେ। ଏବଂ ମୁଁ କହିଲି ତେବେ ପ୍ରଭୁ ମୁଁ କେଉଁଠାକୁ ଆସିଯାଇଛି? ଦୂତମାନଙ୍କ ଠାରୁ ମୁଁ ଜାଣେ ନାହିଁ ଯେ ମୁଁ କେଉଁଠାକୁ ଆସିଯାଇଥିଲି। ମୁଁ କହିଲି ମୁଁ ମୌଳିକବାଦୀ ଅଟେ, ଏହାକୁ ତ ବାଇବେଲ ହେବା ଆବଶ୍ୟକ, ଏହା ଠିକ ହେବା ଆବଶ୍ୟକ। ପ୍ରଭୁ କୌଣସି ଠାରେ ତ କିଛି ଗୋଟାଏ ଭୁଲ ଅଛି, ତା କିପରି ହୋଇପାରେ? ମୁଁ ସେଦିନ ରାତିରେ ସଭାକୁ ଗଲି ଏବଂ ସେହି ଆତ୍ମା ଓହ୍ଲାଇ ଆସିଲେ। ଏବଂ ଭାଇ, ଆପଣ ଏହା ଅନୁଭବ କରିପାରିବେ ଯେ ଏହା ପବିତ୍ର ଆତ୍ମା ଥିଲା? ହଁ ଆଜ୍ଞା, ଯଦି ଏହା ନଥାନ୍ତା ତେବେ ତାହା ମୋର ଆତ୍ମା ସହିତ ସାମଞ୍ଜସ୍ୟରେ ଥାନ୍ତା ଯେ ଏହା ପବିତ୍ର ଆତ୍ମା ଥିଲେ। ଏବଂ ମୁଁ ତ କେବଳ ଜଣେ ଯୁବା ପ୍ରଚାରକ ହିଁ ଥିଲି ଏବଂ ଜାଣିନଥିଲି ଯେ କିପରି ଆତ୍ମାର ଭଲ ମନ୍ଦର ପରିଭେଦକ ବିଷୟରେ, କିନ୍ତୁ ମୁଁ ସେଠାରେ ବସିଥିଲି ଏବଂ ମୁଁ ଜାଣେ ଯେ ଠିକ୍ ସେହି ପରମେଶ୍ୱର ଯିଏକି ମୋତେ ଉଦ୍ଧାର କରିଥିଲେ ସେହି ସମାନ ଅନୁଭୂତି ଥିଲା। ମୁଁ ଅନୁଭବ କଲି ଯେପରିକି ମୁଁ ଛାତ ଦେଇ ଯାଉଅଛି, ତାହା ସେହି ଭବନରେ ଏକ ଅଦ୍ଭୁତ ଅନୁଭୂତି ଥିଲା। ମୁଁ ଭାବିଲି ସେମାନଙ୍କ ମଧ୍ୟରୁ ପ୍ରାୟ 1500 ସେଠାରେ ଥିଲେ। ମୁଁ ଭାବିଲି ମୋର ପ୍ରଭୁ ଓ ମୋର ପ୍ରଭୁ। ସେମାନଙ୍କ ମଧ୍ୟରୁ 2 ବା 3 ସମୂହ ଏକାଠି ହୋଇଥିଲେ ଆଉ ମୁଁ ଭାବିଲି କୁହନ୍ତୁ ମୋର ପ୍ରଭୁ, ଏହା କିପରି ହୋଇପାରେ? ତେବେ ସେହି ମହାନ ଆତ୍ମା ଏହି ଭବନରେ ସେହିପରି ଭାବରେ ଅବତରିତ ହେଉଥିଲେ ଏବଂ ଏଠାରେ ଏହାକୁ ସେଠାରେ ଉପରକୁ ଯାଉଥିବାର ଦେଖନ୍ତୁ। ସେହି ଲୋକମାନେ ପରଭାଷାରେ କଥା କହୁଛନ୍ତି, ଅର୍ଥ କରୁଛନ୍ତି, ବାର୍ତ୍ତା ସିଦ୍ଧ ଭାବରେ ପ୍ରଦାନ କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ କପଟି ଏବଂ ଅନ୍ୟ ଜଣେ ପରମେଶ୍ୱରଙ୍କ ବାସ୍ତବିକ ଜନ ଅଟନ୍ତି। ଏବଂ ମୁଁ ଭାବିଲି ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଦ୍ୱନ୍ଦ୍ୱରେ ପଡ଼ିଯାଇଛି, ମୁଁ ଜାଣେ ନାହିଁ ଯେ କଣ କରିବା କଥା। ତେବେ ଠିକ ଏହା ପରେ ତୁରନ୍ତ ମୋର ଜଣେ ଉତ୍ତମ ବନ୍ଧୁ ଭାଇ ଡେଭିସ୍, ଆପଣ ଜାଣନ୍ତି, କହିବାକୁ ଲାଗିଲେ ଯେ ମୁଁ ଜଣେ ପୁତୁଲି ଅଟେ, ତାହା ଏକ ଝିଅର ଖେଳଣା ଅଟେ ଆପଣ ଜାଣନ୍ତି, ଆଉ ତେଣୁକରି ମୁଁ ଅବିବାହିତ ଥିଲି ଏବଂ ତେଣୁ ମୁଁ ସେ ମୋ ସହିତ ସେପରି କରିବାକୁ ଲାଗିଲେ ଏବଂ ତାପରେ କରୁ କରୁ ମୋ ସହିତ ଥଟ୍ଟା କରିବାକୁ ଲାଗିଲେ ଏବଂ ଆମର ଏକ ଚାଲିଥିଲା ଏବଂ ତୁମ ମା ଏବଂ ଆମ ସମସ୍ତଙ୍କର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ସଭାଗୁଡ଼ିକ ଚାଲିଥିଲା। ଆରାଧନାଳୟଟି ସେହି ସମୟରେ ଆରମ୍ଭ ହୋଇନଥିଲା ଏବଂ ଆମେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ସଭାଗୁଡ଼ିକ କରୁଥିଲୁ ଏବଂ ଶେଷରେ ଗୋଟିଏ ଦିନ ଆରାଧନାଳୟ ନିର୍ମାଣ ହୋଇସାରିବା ପରେ ଅନେକ ବର୍ଷ ଉତ୍ତାରେ ମୁଁ ପ୍ରାର୍ଥନା କରିବା ପାଇଁ ଗ୍ରୀନ୍ ମିଲ୍ ଠାରେ ମୋର ଗୁମ୍ଫାକୁ ଗଲି, କାରଣ ଭାଇ ଡେଭିସ୍ ମୋ ବିଷୟରେ ତାଙ୍କ ଖବରକାଗଜରେ କିଛି ଭୟଙ୍କର କଥା କହିଥିଲେ। ମୁଁ ତାଙ୍କୁ ଭଲ ପାଏ, ମୁଁ କିଛି ଘଟୁ ବୋଲି ଚାହୁଁନଥିଲି ଏବଂ ମୁଁ ତାଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ସେଠାକୁ ଗଲି ଏବଂ ମୁଁ ସେଠାକୁ ଗଲି ଓ ମୁଁ ଗୁମ୍ଫାରେ ପ୍ରବେଶ କଲି ଏବଂ ମୁଁ ସେଠାରେ ପ୍ରାୟ 2 ଧରି ରହିଲି ଏବଂ ମୁଁ କହିଲି ହେ ପ୍ରଭୁ ତାଙ୍କୁ କ୍ଷମା କରିଦିଅ। ତାଙ୍କ କହିବାର ତା ଅର୍ଥ ନଥିଲା ଏବଂ ମୁଁ ଭାବିଲି ତୁମେ ଜାଣିଛ। ସେତେବେଳେ ମୁଁ ଏକ ଶାସ୍ତ୍ରାଂଶ ବିଷୟରେ ଚିନ୍ତା କଲି ଏବଂ ମୁଁ ବାହାରି ଆସିଲି ଏବଂ ସେଠାରେ ଏକ କାଠଗଣ୍ଡି ଥିଲା। ସେହି କାଠଗଣ୍ଡି ଏପର୍ଯ୍ୟନ୍ତ ସେଠାରେ ଅଛି, ଅଳ୍ପ କିଛି ଦିନ ପୂର୍ବରୁ ତାହା ଏଠାରେ ଥିଲା, ଯାହାକି ପର୍ବତ ଉପରୁ ଖସି ଆସି ଝରଣା ପାଖ ଦେଇ ଆସୁଥିବା ଏକ ଛୋଟ ପଥରରେ ପଡ଼ି ରହିଥିଲା ଏବଂ ମୁଁ ସେହି କାଠଗଣ୍ଡି ଉପରେ ବସି ପଡ଼ିଲି, ସେଠାରେ ପଛରେ ଥିବା ପର୍ବତଗୁଡ଼ିକୁ ଚାହିଁ ରହିଲି ଏବଂ ମୋ ବାଇବେଲକୁ ସେପରି ଭାବରେ ମେଲା ରଖିଲି। ମୁଁ ଭାବିଲି ତୁମେ ଜାଣିଛ ମୁଁ ଏକ ଶାସ୍ତ୍ରାଂଶ ବିଷୟରେ ଚିନ୍ତା କରୁଥିଲି, ସେହି ଥଟାରୁ ସେ ମୋର ବହୁତ ହାନି କରିଛନ୍ତି ଏବଂ ବହୁତ କଥା କହିଛନ୍ତି ଆପଣ ଜାଣନ୍ତି। ମୁଁ ଭାବିଲି ମୁଁ ବିଶ୍ୱାସ କରେ ଯେ ମୁଁ ତାହା ପଢ଼ିଦେବି। ମୁଁ ବାଇବେଲ ଖୋଲିଲି ଏବଂ ମୁଁ କହିଲି ତେବେ ମୁଁ ମୁହଁ ପୋଛିଲି ଏବଂ ପବନ ବହିଲା ଓ ତାକୁ ଓଲଟାଇ ଏବେ 6 ଆଣିଦେଲା। ତେବେ ମୁଁ କହିଲି ତାହା ସେଠାରେ ନୁହଁ ଯେଉଁଠାରେ କି ଏହା ଅଛି ଏବଂ ମୁଁ ତାହାକୁ ସେହିପରି ଭାବରେ ରଖିଦେଲି। ପୁଣି ପବନ ପ୍ରବାହିତ ହେଲା ଏବଂ ଏହାକୁ ପୁଣି ଥରେ ଓଲଟାଇ ଦେଲା ଏବଂ ମୁଁ କହିଲି ବର୍ତ୍ତମାନ ଏହା ଆଶ୍ଚର୍ଯ୍ୟଜନକ ଅଟେ, ପବନ ଏହାକୁ ସେପରି ଭାବରେ ପୁନର୍ବାର ଓଲଟାଇ ଦେଉଛି। ତେଣୁ ମୁଁ ଭାବିଲି ତେବେ ମୁଁ ବିଶ୍ୱାସ କରେ ଯେ ମୁଁ ଏହାକୁ ପଢ଼ିଦେବି ଏବଂ କହିଲା କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି, ପବିତ୍ର ଆତ୍ମାଙ୍କର ସହଭାଗୀ ହୋଇଅଛନ୍ତି, ପରମେଶ୍ୱରଙ୍କ ଉତ୍ତମ ବାକ୍ୟ ଭାବିଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି। ମୁଁ ଭାବିଲି ତେବେ ମୁଁ ତା ସହିତ କିଛି ଦେଖିନାହିଁ, ଏହାକୁ ପୁଣି ଥରେ ଅବଶିଷ୍ଟ ପର୍ବକୁ ପାଠ କଲି, ସେଥିରେ କିଛି ପାଇଲି ନାହିଁ। ମୁଁ କହିଲି ତେବେ ତା ପାଇଁ ତାହା ଏହାକୁ ସମାଧାନ କରିଦିଏ ଏବଂ ମୁଁ ଏହାକୁ ଏହିପରି ଦେଖିଲି ଏବଂ ଏହା ପୁଣି ଥରେ ସେପରି ହୋଇଗଲା ଏବଂ ମୁଁ ଏହାକୁ ଉଠାଇଲି ଓ ଭାବିଲି ଆଚ୍ଛା ତାହା କ'ଣ? ମୁଁ ଏହାକୁ ପାଠ କରିବା ଜାରି ରଖିଲି ଏବଂ ପାଠ କଲି ଓ ପାଠ କଲି। ମୁଁ କହିଲି, ତେବେ ମୁଁ ବୁଝିପାରୁନାହିଁ। ତାପରେ ମୁଁ ରଖିଲି ଏବଂ ମୁଁ ତଳକୁ ପାଠ କଲି, କାରଣ ଯେଉଁମାନେ ଥରେ ଆଲୋକ ପ୍ରାପ୍ତ ହୋଇଅଛନ୍ତି ସେମାନଙ୍କ ପାଇଁ ଅସାଧ୍ୟ। ଏହା ଏଠାରେ ତଳକୁ ଏପରି ଏକ ସ୍ଥାନକୁ ଆସିଲା ଯେଉଁଠାରେ ତାହା କହୁଥିଲା,
କାରଣ ଯେଉଁ ଭୂମି ଆପଣ ଉପରେ ବାରମ୍ବାର ପତିତ ବୃଷ୍ଟି ଜଳ ପାନ କରେ ଆଉ ଯେଉଁମାନଙ୍କ ନିମନ୍ତେ ତାହା ଚାଷ କରାଯାଏ ସେମାନଙ୍କର ଉପଯୋଗୀ ସାକାଦି ଉତ୍ପନ୍ନ କରେ, ତାହା ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
କିନ୍ତୁ ତାହା ଯଦି କଣ୍ଟା ଓ ଅଗରା ଗଛ ଉତ୍ପନ୍ନ କରେ, ତେବେ ତାହା ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ, ପୁଣି ତାହାର ଚରମ ଦଶା ଅଗ୍ନିଦାହ। ମୁଁ କହିଲି, ଆଶ୍ଚର୍ଯ୍ୟ କରେ ଯେ ତାହାର ଅର୍ଥ କ'ଣ? ମୁଁ ତ ବର୍ତ୍ତମାନ ହିଁ, ତେବେ ମୁଁ ସେଠାରେ ଉପରେ ଆଉ କିଛି ବିଷୟରେ ଚିନ୍ତା କରୁନଥିଲି, କେବଳ ତାହା ଭାବୁଥିଲି। ଏବଂ ଠିକ ସେହି ସମୟରେ ଯେତେବେଳେ ମୁଁ ସେଠାରେ ବସିଥିଲି, ମୁଁ ଭାବିଲି ଯେ ପ୍ରଭୁ ମୋତେ ଭାଇ ଡେଭିସ୍ ଏବଂ ସେଠାରେ ତଳେ ଥିବା ସେମାନଙ୍କ ବିଷୟରେ ଏକ ଦର୍ଶନ ଦେବେ। ଏବଂ ମୁଁ ସେଠାରେ ବସିଥିଲି, ମୁଁ ଅନାଇଲି ଏବଂ ଦେଖିଲି ଯେ ମୋ ସମ୍ମୁଖରେ କିଛି ଗୋଟାଏ ଫମ୍ପା ଭାବରେ ବାହାରୁଅଛି, ଆଉ ଏହା ଏକ ପୃଥିବୀ ଘୁରୁଥିଲା। ଏବଂ ମୁଁ ଦେଖିଲି ଯେ ଏହା ସମ୍ପୂର୍ଣ୍ଣ ଭାବେ କ୍ଷତବିକ୍ଷତ ହୋଇଯାଇଛି, ଏପରି ଦେଖାଯାଉଥିଲା ଯେପରିକି ତାହା ସବୁ ହଳ କରା ହୋଇଛି। ଏବଂ ଜଣେ ଲୋକ ବାହାରି ଆସିଲା ଯାହାଙ୍କ ଆଗରେ ଏକ ବଡ଼ ଜିନିଷ ବିହନରେ ପରିପୂର୍ଣ୍ଣ ଥିଲା, ଆଉ ସେ ଯାଉଥିବା ସମୟରେ ପୃଥିବୀ ସାରା ବିହନ ବୁଣି ବୁଣି ଯାଉଥିଲା। ଏବଂ ସେ ପୃଥିବୀର ବକ୍ରରେ ବୁଲି ବୁଲି ମୋ ଆଖିରୁ ଦୂରକୁ ଚାଲିଗଲା। ଏବଂ ଯେତେବେଳେ ସେ ମୋ ଆଖିରୁ ଅନ୍ତର୍ଧ୍ୟାନ ହେଲେ, ଏଠାରେ ଏକ କଳା ପୋଷାକ ପିନ୍ଧି ପ୍ରକୃତରେ ଚତୁର ଦେଖାଯାଉଥିବା ଜଣେ ବ୍ୟକ୍ତି ଆସିଲେ। ଏହିପରି ଭାବରେ ବୁଲି ବୁଲି ଯାଉଥିଲେ, ମନ୍ଦ ବିହନ ଗୁଡ଼ିକୁ ବୁଣୁଥିଲେ, ଏବଂ ମୁଁ ଏହା ଦେଖି ରହିଲି। ଏବଂ ଯେପରି ପୃଥିବୀ ଘୁରି ବୁଲୁଥିଲା, କିଛି ସମୟ ପରେ ଗହମ ଅଙ୍କୁରିତ ହେଲା, ଏବଂ ଯେତେବେଳେ ଗହମ ଉପରକୁ ଆସିଲା, ସେଥିରୁ ବାହାରି ଆସିଲା ଅଗ୍ରା ଗଛ ଓ କଣ୍ଟକଲତା ଏବଂ କଣ୍ଟା ଓ ଦୁର୍ଗନ୍ଧଯୁକ୍ତ ତୃଣ, ଏବଂ ସବୁକିଛି ବଢ଼ିବାକୁ ଲାଗିଲା। କ୍ଷୀର ତୃଣ ଏବଂ ଗହମ ସହିତ ସମସ୍ତ କିଛି ବୃଦ୍ଧି ପାଇବାକୁ ଲାଗିଲା, ଏବଂ ସେମାନେ ସମସ୍ତେ ଏକାଠି ବୃଦ୍ଧି ପାଇଥିଲେ। ଆଉ ସେଠାରେ ଏକ ପ୍ରକୃତ ଖରାପ ମରୁଡ଼ି ଆସିଲା, ଏବଂ ସେହି ଛୋଟ ଗହମ ତାର ମୁଣ୍ଡ ସେପରି ଭାବରେ ଟେକି ରଖିଲା, ଏବଂ ଛୋଟ ଅଗରା ଗଛ ଓ କଣ୍ଟା କଣ୍ଟକଲତା ସେମାନେ ନିଜର ମୁଣ୍ଡକୁ ଉପରକୁ କଲେ। ପ୍ରତ୍ୟେକ ତୃଣ କେବଳ ସେପରି ଭାବରେ ନିଶ୍ୱାସ ଛାଡୁଥିଲେ, ଆପଣ ସେମାନଙ୍କୁ କେବଳ ଶୁଣିପାରିବେ, ଏବଂ ସେମାନେ ବର୍ଷା ବର୍ଷା ପାଇଁ ଡାକ ଛାଡୁଥିଲେ। ଏବଂ କିଛି ସମୟ ପରେ ଏକ ବୃହତ ବଡ଼ ମେଘଟିଏ ଆସିଲା ଏବଂ ଜଳ ତଳକୁ ବରସିବାକୁ ଲାଗିଲା, ଏବଂ ଯେତେବେଳେ ଏହା ସେଠାରେ ଉପରେ ବୃଷ୍ଟି କଲା, ସେହି ଗହମ ଉପରକୁ ଡେଇଁ ପଡ଼ି କହିବାକୁ ଲାଗିଲା, ମହିମା ହେଉ, ହାଲେଲୁୟା, ପ୍ରଭୁଙ୍କର ପ୍ରଶଂସା ହେଉ। ସେହି ଛୋଟ ଦୁର୍ଗନ୍ଧଯୁକ୍ତ ତୃଣ ଉପରକୁ ଡେଇଁ ପଡ଼ିଲା ଓ ଉଚ୍ଚ ପାଟିରେ କହିଲା, ମହିମା ହେଉ, ପ୍ରଭୁଙ୍କର ପ୍ରଶଂସା ହେଉ, ହାଲେଲୁୟା। କଣ୍ଟା ଏବଂ ସେଗୁଡ଼ିକ ସମସ୍ତେ ଭୂମିର ସବୁଆଡ଼େ ନାଚିବାକୁ ଲାଗିଲେ, ଉଚ୍ଚ ପାଟିରେ କହିବାକୁ ଲାଗିଲେ, ମହିମା ହେଉ, ହାଲେଲୁୟା, ପ୍ରଭୁଙ୍କର ପ୍ରଶଂସା ହେଉ। ତେବେ ମୁଁ କହିଲି, ମୁଁ ତାହା ବୁଝିପାରିଲି ନାହିଁ, ଦର୍ଶନ ମୋତେ ଛାଡ଼ି ଚାଲିଗଲା। ତାପରେ ମୁଁ ପୁଣି ଥରେ ସେହି ଦର୍ଶନରେ ଚାଲିଗଲି, ସେହି ଅଗରା ଗଛ ଯାହାକି ଅଗ୍ରାହ୍ୟ ହୋଇ ଅବିଳମ୍ବେ ଶାପଗ୍ରସ୍ତ ହୁଏ। ତାପରେ ମୁଁ ବୁଝିପାରିଲି, ଯୀଶୁ କହିଲେ, ବୃଷ୍ଟି ଜଳ ଧାର୍ମିକ ଓ ଅଧାର୍ମିକ ଉପରେ ପଡ଼େ। ଜଣେ ବ୍ୟକ୍ତି ସଭାରେ ବସିପାରନ୍ତି, ପରଭାଷାରେ କଥା କହିପାରନ୍ତି, ଉଚ୍ଚ ପାଟି କରିପାରନ୍ତି ଓ ଠିକ ଅନ୍ୟ ସମସ୍ତଙ୍କ ପରି ଆଚରଣ କରିପାରନ୍ତି, ଯେପରିକି ପ୍ରକୃତ ପବିତ୍ର ଆତ୍ମା ସହିତ କରିଥାନ୍ତି, ଓ ତଥାପି ପରମେଶ୍ୱରଙ୍କ ରାଜ୍ୟରେ ନ ଥାଇପାରନ୍ତି, ତାହା ଅବିକଳ ଠିକ। କଣ ଯୀଶୁ କହିନାହାନ୍ତି କି ଅନେକ ସେହି ଦିନ ଠିଆ ହୋଇ କହିବେ, ହେ ପ୍ରଭୁ, କଣ ମୁଁ ତୁମ ନାମରେ ଭୂତମାନଙ୍କୁ ଛଡ଼ାଇ ନାହିଁ କି? କଣ ମୁଁ ତୁମ ନାମରେ ଭବିଷ୍ୟତବାଣୀ ଅର୍ଥାତ୍ ପ୍ରଚାର କରିନାହିଁ କି? କଣ ମୁଁ ତୁମ ନାମରେ ଅନେକ ଶକ୍ତିଯୁକ୍ତ କାର୍ଯ୍ୟଗୁଡ଼ିକ କରିନାହିଁ କି? ଯୀଶୁ କହିଲେ, ହେ ଅଧର୍ମାଚାରୀମାନେ, ମୋ ଠାରୁ ଦୂର ହୁଅ, ମୁଁ ତୁମକୁ କେବେ ଜାଣି ସୁଦ୍ଧା ନଥିଲି। ତାହା ବିଷୟରେ କଣ ଏଠାରେ ଅବିକଳ ତାହା ଅଟେ ଯାହାକି ଏହାର ଅଭିପ୍ରାୟ ଏଠାରେ ଅଟେ। ବୁଝିଲେ, ସେମାନେ ସ୍ୱର୍ଗରୁ ଉତ୍ତମ ବୃଷ୍ଟିକୁ ଆସ୍ୱାଦନ କରିଥିଲେ, କିନ୍ତୁ ଆରମ୍ଭରୁ ହିଁ ସେମାନେ ଭୁଲ ଥିଲେ। ଆରମ୍ଭରୁ ହିଁ ସେମାନଙ୍କର ଉଦ୍ଦେଶ୍ୟମାନ ଠିକ ନଥିଲା, ସେମାନଙ୍କର ଅଭିପ୍ରାୟ ଗୁଡ଼ିକ ଠିକ ନଥିଲା, ତାହା ଆପଣ କହିପାରିବେ ନାହିଁ। ସେହି ଆପଣ ଜାଣନ୍ତି, ଅମଳରେ ସେ କହିଥିଲେ, କଣ ମୁଁ ବାହାରକୁ ଯାଇ ସେ ସମସ୍ତଙ୍କୁ ଉପାଡ଼ି ଦେବି କି? ସେ କହିଲେ, ସେମାନଙ୍କୁ ଏକାଠି ବଢ଼ିବାକୁ ଦିଅ, ଏବଂ ସେହି ଦିନରେ ଏହି କଣ୍ଟା ଓ କଣ୍ଟକଲତାମାନ ଏକାଠି ଦଗ୍ଧ କରାଯିବେ ଏବଂ ଗହମ ଅମାରକୁ ଯିବ। ତେବେ ଆପଣ କିପରି ଜାଣିବାକୁ ଯାଉଛନ୍ତି ଯେ କେଉଁଟା କଣ୍ଟା କିମ୍ବା କେଉଁଟା କଣ୍ଟକଲତା କିମ୍ବା କେଉଁଟା ଗହମ? ସେମାନଙ୍କର ଫଳ ଦ୍ୱାରା ତୁମେ ସେମାନଙ୍କୁ ଜାଣିବ। ଆପଣ ଦେଖନ୍ତୁ ଭାଇ ଭଉଣୀ, ଗୋଟିଏ ଉତ୍ତମ ଗଛ ମନ୍ଦ ଫଳ ଆଣିପାରେ ନାହିଁ। ଯାହା ହେଉ ନା କାହିଁକି, କୌଣସିଠାରେ ମାର୍ଗରେ ଏହା ଆପଣଙ୍କୁ ଧରିବା ପାଇଁ ଯାଉଅଛି। ତେଣୁ ଆପଣମାନେ ପବିତ୍ର ଆତ୍ମାଙ୍କ ବାପ୍ତିସ୍ମର ଅନୁସନ୍ଧାନରେ ମୁଁ ଖୁସି ଅଟେ ଯିଏ କେହି ବି ଏହାକୁ ଲେଖିଛନ୍ତି। ବୁଝିଲେ, ତେବେ ସେଠାରେ ପଛରେ ସେହି ସୀମାରେଖୀୟ ବିଶ୍ୱାସୀମାନେ ସେମାନେ ଠିକ ସେମାନଙ୍କ ସହିତ ଥିଲେ। ସେମାନେ ସେମାନଙ୍କର ସୁନ୍ନତ ବିଧିରେ ସୁନ୍ନତି ହୋଇଥିଲେ। ସେମାନେ ଠିକ ସେହି ଦେଶକୁ ଯାଇଥିଲେ ଯାହାର ପ୍ରତିଜ୍ଞା ପରମେଶ୍ୱର କରିଥିଲେ। ସେହି ଦେଶର ଠିକ ଅଗନିକଟକୁ ଯାଇଥିଲେ। ଅନେକ ଲୋକମାନେ ସେହି ଅଗନିକଟକୁ ଯାଆନ୍ତି, ସେ ଠିକ ସେହି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ପର୍ଯ୍ୟନ୍ତ ଯିବେ ଏବଂ ଏହାକୁ ଅଗ୍ରାହ୍ୟ କରିଦେବେ। ସେ ଏହାକୁ ଛାଡ଼ିବାକୁ ଚାହାନ୍ତି ନାହିଁ। ସେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମର ଶାସ୍ତ୍ରାଂଶ ପର୍ଯ୍ୟନ୍ତ ଯିବେ ଏବଂ ନିଜର ପିଠି କରିଦେବେ ଏବଂ ଏହାକୁ ଦେଖିବାରୁ ବଞ୍ଚିତ ହେବା ପାଇଁ ଏହାକୁ ପ୍ରତ୍ୟାଖ୍ୟାନ କରିଦେବେ। ସମସ୍ତ ବାଇବଲରେ ଏପରି ଗୋଟିଏ ହେଲେ ଶାସ୍ତ୍ରାଂଶ ନାହିଁ ଯେଉଁଠାରେ କି କେବେ କେହି ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହୋଇଥିଲେ, ଗୋଟିଏ ହେଲେ ଶାସ୍ତ୍ର ନାହିଁ। କ୍ୟାଥୋଲିକ ମଣ୍ଡଳୀ ଏହାକୁ ଆରମ୍ଭ କରିଥିଲା, ଲୁଥରରେ ବାହାରି ଆସିଲା, ୱେସ୍ଲିର ସମୟରେ ରହିଥିଲା ଏବଂ ସେଇଠାରୁ ଆସି ଏଠାରେ ପହଞ୍ଚିଅଛି। ତା ଅବିକଳ ଠିକ ଅଟେ, କିନ୍ତୁ ସେ ଶାସ୍ତ୍ରାନୁସଙ୍ଗତ କ୍ରମ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ, ତାହା ପ୍ରେରିତ ଏକ ବାପ୍ତିସ୍ମ ଅଟେ। ଆପଣ ତାହା କରି ଏକ ନାମଧାରୀ ସଂସ୍ଥାରେ ରହିପାରିବେ ନାହିଁ, ତାହା ଠିକ। ତେବେ କଣ ଆପଣ ସେହି ବିଷୟଗୁଡ଼ିକ ଦେଖୁଛନ୍ତି କି? ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ, ଆତ୍ମାଙ୍କର ଦାନ ସକଳ, ପରମେଶ୍ୱର ନେଇକରି ଆସୁଥିବା ବିଷୟମାନ, ଆତ୍ମାଙ୍କର ଫଳ ହେଉଛି ପ୍ରେମ, ଆନନ୍ଦ, ଦୀର୍ଘ ସହିଷ୍ଣୁତା। ଓହ, ଆପଣ କୁହନ୍ତି ମାତ୍ର ଭାଇ ବ୍ରାନମ୍, ପରମେଶ୍ୱର ଧନ୍ୟ ହୁଅନ୍ତୁ, ମୁଁ ଦୀର୍ଘ ସହିଷ୍ଣୁ ଅଟେ। ଏହା ସେହିପରି ଲାଗୁଛି। କିଛି ସମୟ ପୂର୍ବେ ଏଠାରେ ଓହାୟୋକୁ ଯାଇଥିଲି ଏବଂ କେହି ଜଣେ ମୋତେ ପଚାରିଲେ, ଏଠାରେ ଏକ ଚିଠି ଲେଖି ମୋତେ ପଚାରିଲେ ଯେ କଣ ମୁଁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଲୋକମାନଙ୍କୁ ବାପ୍ତିଜିତ କରେ କି? କଦାପି ଗୋଟିଏ ହେଲେ ଶବ୍ଦ କହିଲି ନାହିଁ। ସେମାନେ ଏହାକୁ ଯେକୌଣସି ପ୍ରକାରେ ପାଇଗଲେ ଏବଂ 16 ସହଯୋଗୀ ସେବକମାନେ ପୃଥକ ହୋଇଗଲେ। ତାହା ଦୀର୍ଘ ସହିଷ୍ଣୁତା ନୁହେଁ କି? ଦୀର୍ଘ ସହିଷ୍ଣୁତା ଉତ୍ତମତା, ନମ୍ରତା, ଭଦ୍ରତା, ଧୈର୍ଯ୍ୟ ଏବଂ ପବିତ୍ର ଆତ୍ମା, ବୁଝିଲେ? ହେ ଭାଇ ଭଉଣୀ, ଆମେ କାଦେଶ ବର୍ଣ୍ଣିଆରେ ଅଛୁ, ଆପଣ ବର୍ତ୍ତମାନ ଆସ୍ୱାଦନ କରୁଛନ୍ତି। ଗତକାଲି ରାତି ପବିତ୍ର ଆତ୍ମା ଆମ ଉପରେ ଓହ୍ଲାଇ ଆସିଥିଲେ, ପ୍ରବଳ ବେଗର ପବନ ଭଳି ଆମ ଅନ୍ତରକୁ ଆସିଥିଲେ। ଏହା ଆପଣଙ୍କ ମଧ୍ୟରୁ ଅନେକଙ୍କ ଉପରେ ଅଧିଷ୍ଠାନ କରିଥିଲେ। ସେବକମାନେ ଆଜି ଏଠାରେ ଏବଂ ସେଠାରେ ଘର ଘର ଯାଇ ପରିଦର୍ଶନ କରୁଛନ୍ତି, ପବିତ୍ର ଆତ୍ମା ଖୋଜୁଥିବା ଲୋକମାନଙ୍କ ଉପରେ ହାତ ରଖୁଛନ୍ତି ଏବଂ ପ୍ରାର୍ଥନା କରୁଛନ୍ତି। ଆପଣ ଏକ ବିକଳ୍ପ ଗ୍ରହଣ କରନ୍ତୁ ନାହିଁ, ଆପଣ କୌଣସି ପ୍ରକାରର ଏକ ଶବ୍ଦକୁ ନିଅନ୍ତୁ ନାହିଁ, ଆପଣ କୌଣସି ପ୍ରକାରର ଏକ ସମ୍ବେଦନା ନିଅନ୍ତୁ ନାହିଁ। ଆପଣ ସେଠାରେ ଅପେକ୍ଷା କରନ୍ତୁ ଯେପର୍ଯ୍ୟନ୍ତ କି ପରମେଶ୍ୱର ଆପଣଙ୍କୁ ଗଢ଼ିନ ନିଅନ୍ତି ଓ ଆପଣଙ୍କୁ ଏକ ନୂତନ ଜୀବନ କରି ନିଅନ୍ତି, ଆପଣଙ୍କୁ ଏକ ନୂତନ ବ୍ୟକ୍ତି ନ କରି ନିଅନ୍ତି। ଆପଣ ବର୍ତ୍ତମାନ ଏହାକୁ ଆସ୍ୱାଦନ କରୁଅଛନ୍ତି, କେବଳ ଏହାକୁ ଆସ୍ୱାଦନ କରୁଅଛନ୍ତି, ମାତ୍ର ସେହି କପୋତକୁ ଆପଣଙ୍କୁ ଠିକ ମେଜ ନିକଟକୁ କଢ଼ାଇ ନେବାକୁ ଦିଅନ୍ତୁ ଏବଂ ସେହି ମେଷଶାବକ ଓ କପୋତ ଏକତ୍ର ବସନ୍ତୁ ଓ ପରମେଶ୍ୱରଙ୍କ ବାକ୍ୟ ଉପରେ ଚିରଦିନ ପାଇଁ ଭୋଜନ କରିବାକୁ ଦିଅନ୍ତୁ। କାରଣ ଏହା ସେତେବେଳେ ସ୍ଥିର ରହିବ ଯେତେବେଳେ ସ୍ୱର୍ଗ କିମ୍ବା ପୃଥିବୀ ନଥିବ, ପରମେଶ୍ୱରଙ୍କ ବାକ୍ୟ ଅଟଳ ରହିବ, ତାହା ସତ୍ୟ ଅଟେ। ଦୟାକରି ଭାବନ୍ତୁ ନାହିଁ ଯେ ମୁଁ ମୌଳିକବାଦୀ ଅଟେ, ଯଦି ମୁଁ ହୋଇଅଛି ତେବେ ତାହା ହେବାର ମୋର ଅଭିପ୍ରାୟ ନଥିଲା। ଯଦି ମୁଁ ଆଶା କରେ ମୁଁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଅଛି, ମୋର ଜ୍ଞାନର ସର୍ବୋତ୍କୃଷ୍ଟ ଭାବରେ ମୁଁ ତାହା ଦେଇଅଛି। ଏବଂ ସେଥିପାଇଁ ଏବ୍ରି 6 ଯଦି ଆପଣ ଦେଖିବେ, ପାଉଲ ଏବ୍ରିମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଯେଉଁମାନେ କି କହୁଥିଲେ ତେବେ ଆମେ ସେ ପର୍ଯ୍ୟନ୍ତ ଆପଣଙ୍କ ସହିତ ଯିବୁ, ସେମାନେ ଆସିବେ। କଣ ଆପଣ ଦେଖୁଛନ୍ତି? କହିଲେ ତେବେ ତୁମେ ସେମାନେ ଯେଉଁମାନେ କି ଆସନ୍ତି ଏବଂ ଆସ୍ୱାଦନ କରିଛନ୍ତି। ଏପରି ହେଲା ଯେ ମୁଁ ପଛରେ ଭବନକୁ ଦେଖୁଥିଲି ଆପଣଙ୍କୁ ଜୀବନ୍ତ ପରମେଶ୍ୱରଙ୍କ ପ୍ରମାଣ ଦେଖାଇବା ପାଇଁ। ମୁଁ ଆଶା କରେ ଯେ ମୁଁ ଏହି ବ୍ୟକ୍ତିଙ୍କୁ ବିଶିଷ୍ଟ କରୁନାହିଁ। କିଛି ସମୟ ପୂର୍ବରୁ ମୁଁ ଏକ ସଭାରୁ ଆସିଲି ଏବଂ ଏଠାକୁ ଆସିଲି ଓ ଆପଣମାନଙ୍କୁ ଘୋଷଣା କଲି ଯେ ଜଣେ ଭଲ ବନ୍ଧୁ, ମୁଁ ଜଣେ ଅନ୍ତରଙ୍ଗ ବନ୍ଧୁ, ଜଣେ ଶିକାରୀ ସାଥୀ, ଜଣେ ବ୍ୟକ୍ତି ଯିଏକି ମୋ ସହିତ ଭଲ ଥିଲେ, ଜଣେ ବ୍ୟକ୍ତି ଯିଏକି ମୋର ମଣ୍ଡଳୀକୁ ଆସୁଥିଲେ, ସେ ମୋର ଭାଇ ପରିକା ଥିଲେ। ମୁଁ ତାଙ୍କୁ ବସ୍ଟି ବୋଲି ଡାକେ। ତାଙ୍କ ନାମ ଏଭରେଟ ରୋଜର୍ସ, ମିଲଟାଉନରେ ରହୁଥିଲେ। କେତେ ଜଣଙ୍କୁ ତା ଘୋଷଣା କରିବା ପାଇଁ ମୋର ଏଠାରେ ଆସିବାଟା ମନେ ଅଛି। ସେ ଏଠାରେ ଡାକ୍ତରଖାନାରେ ପଡି ରହିଥିଲେ। ଡାକ୍ତର ମାନେ ତାଙ୍କୁ ଅପରେସନ କରିଥିଲେ, ତାଙ୍କୁ ଖୋଲି ଦେଇଥିଲେ ଏବଂ ତାହା କର୍କଟ ରୋଗରେ ଏତେ ପରିପୂର୍ଣ୍ଣ ଥିଲା ଯେ ସେମାନେ ତାଙ୍କୁ ସିଲେଇ କରିଦେଇଥିଲେ। କହିଲେ ସେ ତ ଠିକ ସଙ୍ଗେ ସଙ୍ଗେ ମରିଯିବେ, କିଛି ଦିନ ମଧ୍ୟରେ ସେ ଚାଲିଯିବେ, ତା ସହିତ ସେଠାରେ ତାହା ହିଁ ସବୁ କିଛି ହେବ, ସେ ଶେଷ ହୋଇଯିବେ, ତାହା ହିଁ ସବୁ। କଣ ଆପଣମାନଙ୍କର ମନେ ଅଛି ଯେ ମୁଁ କିପରି ମଞ୍ଚ ଉପରେ ଠିଆ ହୋଇ ତାଙ୍କ ପାଇଁ ପ୍ରାର୍ଥନା କରିଥିଲି? ସେଠାରେ ତଳକୁ ଗଲି ଏବଂ ସେହି କକ୍ଷ ଭିତରକୁ ଗଲି। କିଛି ଗୋଟାଏ ମୋ ହୃଦୟକୁ ଅସ୍ତବ୍ୟସ୍ତ କରୁଥିଲା। ମୁଁ କକ୍ଷ ଭିତରକୁ ଗଲି ଏବଂ ଯେତେ ଶୀଘ୍ର ମୁଁ ସମସ୍ତଙ୍କୁ ବାହାର କରାଇଲି, ଯେପରିକି ମୁଁ ଭାଇ ଏଭରେଟ ସେଠାରେ ଶୋଇ ରହିଥିଲେ ଏବଂ ଆପଣ ଏହାକୁ ମନେ ପକାଇବେ। ମୁଁ ଭିତରକୁ ଗଲି, ମୁଁ କହିଲି ଭାଇ ବସ୍ଟି, ମୁଁ ତାଙ୍କୁ ବସ୍ଟି ବୋଲି ଡାକେ। ବହୁ ପୂର୍ବରୁ ଯେତେବେଳେ ଆମେ ସେଠାରେ ଖୋଲା ଆକାଶ ତଳେ ନଡ଼ା ବିଛାଇ ସଭାମାନ କରୁଥିଲୁ, ପାହାଡ଼ ଉପରେ ଥିବା ସମସ୍ତ ମେଥଡିଷ୍ଟ ମାନେ ସେଠାରେ ଗର୍ତ୍ତି ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଚୁପ୍ କରି ଆସୁଥିଲେ। ସେ ଦ୍ରାକ୍ଷାଲତା ନଡ଼ା ଦେଇ ଦେଖୁଥିଲେ ଯେ ମୁଁ କଣ କହିବାକୁ ଯାଉଅଛି ଏବଂ ସେହିପରି ସବୁ ଏଥିରେ ଭୟ କରୁଥିଲେ ଯେ ମେଥଡିଷ୍ଟ ମଣ୍ଡଳୀ ସେମାନଙ୍କୁ ବହିଷ୍କାର କରିଦେବ ଏବଂ ତାପରେ ମୁଁ ଗଲି ଏବଂ ସେଠାରେ ଏକ ଦର୍ଶନ ପାଇଲି ଓ ଦେଖିଲି ଯେ ଏକ ପାତ୍ରରେ ମାଂସ ସବୁ ଗଦା ହୋଇ ରହିଛି ମୁଁ କେତୋଟି ମାଛ ଗୁଡ଼ିକୁ ଧରିଲି ଏବଂ ସେଗୁଡ଼ିକୁ ବାନ୍ଧିଲି ସେଗୁଡ଼ିକୁ ଏହି ତାର ଉପରେ ରଖିଲି ଏବଂ ମୁଁ ସେହି ତାରକୁ ବାନ୍ଧିଦେଲି ଏବଂ ଯେତେବେଳେ ମୁଁ ଦେଖିଲି ଏବଂ ଏହା ସବୁ ଏକ ଦର୍ଶନରେ ଥିଲା ମୁଁ ଚାଲିଗଲି ଦଳେ ଲୋକମାନଙ୍କୁ ସେଦିନ ରାତିରେ ସେହି ଖୋଲା ଆକାଶ ତଳେ ନଡ଼ା ସଭାରେ ଛିଡ଼ା କରି ଛାଡ଼ିଦେଇଗଲି ଏବଂ ପାହାଡ଼ ଉପରକୁ ଭାଇ ରାଇଟ୍ ପାଖକୁ ଚାଲିଗଲି ଏବଂ ସେମାନେ ମୋତେ ପରଦିନ ସକାଳେ ସୁଦ୍ଧା ପାଇପାରିନଥିଲେ ମୁଁ କହିଲି ତୁମ ମଧ୍ୟରୁ କେହି ହେଲେ ଯେତେବେଳେ ମୁଁ ସେଠାରେ ପ୍ରଚାର କରିବା ପାଇଁ ଠିଆ ହୋଇଥିଲି ଏଠାରେ ସେହି ପ୍ରକାଶ ଆସିଲା ସେହି ଅଗ୍ନିସ୍ତମ୍ଭ ଠିକ୍ ମୋ ସମ୍ମୁଖରେ ଝୁଲି ରହିଥିଲା ଏବଂ କହିଲା ଏଠାରୁ ଛାଡ଼ି ଜଙ୍ଗଲକୁ ପଳାଇ ଯାଅ ମୁଁ ତୁମ ସହିତ କଥା ହେବି ଏହା ସେହି ସମାନ ଦିନ ପରଦିନ ଥିଲା ଯେତେବେଳେ ସେମାନେ ମୋତେ ପାହାଡ଼ ଉପରେ ପାଇଥିଲେ ଏବଂ ମୁଁ ସେଠାରେ ଉପରେ ଥିଲି ମୁଁ ମୋ କାର୍କୁ ଗଛଲତା ମଧ୍ୟରେ ଲୁଚାଇ ଦେଇଥିଲି ଓ ଏକ ପର୍ବତ ଉପରେ ରାତି ସାରା ଏବଂ ତାର ପରଦିନ ପ୍ରାର୍ଥନା କରି ରହିଥିଲି ସେମାନଙ୍କ ମଧ୍ୟରୁ କେତେକ ସେଠାକୁ ଆସିଲେ କାର୍ଟିକୁ ପାଇଲେ ଏବଂ ସେଠାରେ ଉପରକୁ ଆସିଲେ ତାହା ସେହିଦିନ ଥିଲା ଯେଉଁଦିନ କି ଭାଇ ଗ୍ରାହମ ସ୍ନେଲିଂ ଏଠାରେ ପବିତ୍ର ଆତ୍ମା ପାଇଥିଲେ ଏବଂ ସେବା କାର୍ଯ୍ୟକୁ ଡକାଯାଇଥିଲେ ପାହାଡ଼ ଉପରେ ଯେଉଁଠାରେ ମୁଁ ସେଠାରେ ଶୋଇ ରହିଥିଲି ଏବଂ ସେ ମୋତେ ବିଭିନ୍ନ କାର୍ଯ୍ୟ କରିବାକୁ କହିଥିଲେ ଏବଂ ଆମର କେତେ ସୁନ୍ଦର ସମ୍ବାଦ ଚାଲି ରହିଥିଲା ସେ ଏହି ମାଛଗୁଡ଼ିକୁ ବନ୍ଧା ଯାଇଥିବାର ଦେଖିବା ବିଷୟରେ ଏକ ଦର୍ଶନ ଦେଇ କହିଥିଲେ ଏହା ତୁମର ମିଲ୍ଟାଉନ୍ ମଣ୍ଡଳୀ ଅଟେ ଏବଂ ସେମାନଙ୍କ ମଧ୍ୟରୁ ଚାରି କିମ୍ବା ପାଞ୍ଚଟି ଡେଇଁ ପଡ଼ିଥିଲେ ଏବଂ ମୁଁ କହିଲି ତାହା କିଏ କହିଲେ ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଗାୟ ସ୍ପେନ୍ସର ଏବଂ ତାଙ୍କ ପତ୍ନୀ ଅନ୍ୟ ଜଣକ ହେଲା ସେଠାରେ ଆଉ ଜଣେ ସ୍ପେନ୍ସର ଏବଂ ସେମାନଙ୍କର ଏବଂ ସେ ଭିନ୍ନ ଭିନ୍ନ ଲୋକମାନଙ୍କର ନାମ କହିଲେ ଯେଉଁମାନେ କି ଡେଇଁବେ ମୁଁ ସେମାନଙ୍କୁ କହିଲି ତୁମମାନଙ୍କ ମଧ୍ୟରୁ କେହି ଖାଅ ନାହିଁ ମୋ ପତ୍ନୀ ଏବଂ ମୁଁ ନଥିଲୁ ତାହା ଆମେ ବିବାହ ହେବା ପୂର୍ବରୁ ଅଟେ ଏବଂ ସେ ଭଉଣୀ ସ୍ପେନ୍ସର ସହିତ ଯିଏକି ଜଣେ ଅଦ୍ଭୁତ ସ୍ତ୍ରୀ ଅଟନ୍ତି ରାତି ସାରା ରହିବାକୁ ଘରକୁ ଚାଲିଗଲେ ଗାୟ ସ୍ପେନ୍ସର ଜଣେ ଅଦ୍ଭୁତ ବ୍ୟକ୍ତି ଠିକ୍ ସେତିକି ଭଲ ଅଟନ୍ତି ଯେତିକି ଭଲ ଜଣେ ବ୍ୟକ୍ତି ଚମଡ଼ା ଜୋତାରେ ହୋଇପାରେ ଏବଂ ସେ ସେଠାରେ ତଳକୁ ଗଲେ ଏବଂ ଉପଲ କହିଲେ ତେବେ ଦେଖ ମେଡ଼ାକୁ ସେ କହିଲେ ବର୍ତ୍ତମାନ ମେଡ଼ା ମୁଁ ଭାଇ ବିଲ୍କୁ ବିଶ୍ୱାସ କରେ ସେ କହିଲେ କିନ୍ତୁ ଯେତେବେଳେ ଉପଲ ଭୋକିଲା ହୁଏ ତାକୁ ମାଂସ ଏବଂ ଅଣ୍ଡା ଖାଇବା ଜରୁରୀ ଅଟେ ତେଣୁ ସେ ସେଠାକୁ ଯାଏ ଏବଂ ତାର ଗୋମାଂସ ଏବଂ ଅଣ୍ଡାକୁ ଭାଜି ଦିଏ ଓ ସେଗୁଡ଼ିକୁ ଖାଇବା ପାଇଁ ବସିଯାଏ ଏବଂ ଆଶୀର୍ବାଦ ପ୍ରାର୍ଥନା କହିବାକୁ ଲାଗେ ଏବଂ ମେଜ ଉପରେ ଆଉଜି ପଡ଼େ କାନ୍ଦି ଥାଏ ଏହାକୁ ଛୁଇଁ ପାରେ ନାହିଁ ତାପରେ ସେମାନେ ଶିକାରରୁ ଫେରି ଆସନ୍ତି ଏବଂ ସେଦିନ ପାହାଡ଼ ଉପରେ ସେ ମୋତେ କହିଲେ ଯେ ଅବିକଳ କଣ ଘଟିତ ହେବ ସେ କହିଲେ ଏମାନେ ଛାଡ଼ି ଚାଲିଯିବେ ଏବଂ ତାପରେ ଏମାନେ ଛାଡ଼ି ଚାଲିଯିବେ ମାତ୍ର ତାଙ୍କ ପାଖରେ ଏକ ବଡ଼ ଡବାରେ ଭର୍ତ୍ତି ମାଂସ ରହିଥିଲା ସେ କହିଲେ ମିଲ୍ଟାଉନ୍ ଲୋକମାନଙ୍କ ପାଇଁ ଆଗକୁ ବ୍ୟବହାର କରିବା ନିମନ୍ତେ ଏହାକୁ ରଖ ଏବଂ ଅନ୍ୟ ରାତିରେ ଯେତେବେଳେ ମୁଁ ଭାଇ କ୍ରିଚଙ୍କୁ ଶୁଣିଲି ସେ ଗତକାଲି ରାତି ଏଠାରେ ବସିଥିଲେ ମୁଁ ନୁହେଁ ଭାଇ କ୍ରିଚ କଣ ଆପଣ ଆଜି ରାତି ଏଠାରେ ଅଛନ୍ତି ଯେତେବେଳେ ଭାଇ କ୍ରିଚ ମୋ ପାଖକୁ ଆସିଲେ ମୋତେ ଡାକିଲେ ଏବଂ ଭଉଣୀ କ୍ରିଚ କାନ୍ଦୁଥିଲେ ତାଙ୍କ ବାପା ସେଠାରେ ପଡି ରହିଥିଲେ କହିଲେ ଭାଇ ବିଲ୍ ତାଙ୍କୁ କୁହନ୍ତୁ ନାହିଁ ସେ ମରୁଛନ୍ତି କହିଲେ ସେ କର୍କଟ ରୋଗରେ ଆକ୍ରାନ୍ତ ଡାକ୍ତରମାନେ ତାଙ୍କୁ ଅପରେସନ୍ କରିଥିଲେ ଏବଂ ସେ ଯେତିକି କର୍କଟ ରୋଗରେ ପରିପୂର୍ଣ୍ଣ ହୋଇପାରିଥାନ୍ତେ ସେତିକି ଥିଲେ ଏବଂ ୱିଲ୍ ହଲ୍ ଆଉ ଆପଣ ସମସ୍ତଙ୍କୁ ତାଙ୍କୁ ମନେ ଥିବ ଯେତେବେଳେ ସେ ସମାନ ଡାକ୍ତର ତାଙ୍କୁ ଅପରେସନ୍ କରିଥିଲେ ଏବଂ ସେ କର୍କଟ ରୋଗରେ ପରିପୂର୍ଣ୍ଣ ଥିଲେ ମୁଁ ସେଦିନ ସକାଳେ ଗୁଣ୍ଡୁଚି ମୂଷା ଶିକାର କରିବାକୁ ବାହାରୁଥିଲି ଏବଂ ମୁଁ ସେହି ସେଉଗୁଡ଼ିକୁ କୋଠରୀରେ ଝୁଲି ରହିଥିବାର ଦେଖିଥିଲି କଣ ଆପଣଙ୍କୁ ସେହି କାହାଣୀ ମନେ ଅଛି କି ଏବଂ ସେଠାରେ ସେହି ବ୍ୟକ୍ତି ଆଜି ବଞ୍ଚିଛନ୍ତି ତାହା ଅନେକ ବର୍ଷ ପୂର୍ବରୁ ହୋଇଥିଲା ସେ ଏବଂ ଭାଇ ବସ୍ଟି ବନ୍ଧୁ ଥିଲେ ଏବଂ ମୁଁ ଡାକ୍ତରଖାନାକୁ ନୂତନ ଡାକ୍ତରଖାନାକୁ ଗଲି ମୁଁ ଭୁଲିଗଲି ଯେ ସେମାନେ ଏହାକୁ ସେଠାରେ ନ୍ୟୁ ଆଲବାନୀରେ କଣ କୁହନ୍ତି ସେହି ନୂତନ ଡାକ୍ତରଖାନାକୁ ଏବଂ ମୁଁ ସେଠାରେ ବସ୍ଟିକୁ ଦେଖିବା ପାଇଁ ଗଲି ଏବଂ ମୁଁ ଯେତେବେଳେ କକ୍ଷ ଭିତରକୁ ଗଲି ମୁଁ କହିଲି ଭାଇ ବସ୍ଟି ସେ କହିଲେ ଭାଇ ବିଲ୍ ସେହି ବଡ଼ ପୁରୁଣା ହାତ ମିଶାଇବାରେ ମୋ ହାତକୁ ଜାବୁଡ଼ି ଧରିଲେ ପ୍ରଥମ ବିଶ୍ୱଯୁଦ୍ଧର ଜଣେ ଅଭିଜ୍ଞ ଲୋକ ତାଙ୍କ ଉପସ୍ଥିତିରେ ଏହା କହୁନାହିଁ କିନ୍ତୁ ଏକ ପୁରୁଣା ନୀଳ ସାର୍ଟ ତଳେ ସ୍ପନ୍ଦନ କରୁଥିବା ଉତ୍ତମ ହୃଦୟଟିଏ ସେ ମୋ ହାତକୁ ଧରି ପକାଇଲେ ମୁଁ ତାଙ୍କ ଘରକୁ ଯାଇଅଛି ତାଙ୍କ ଘରେ ଖାଇଛି ତାଙ୍କ ଘରେ ଶୋଇଛି ଠିକ୍ ଯେପରିକି ମୁଁ ତାଙ୍କ ଭାଇ ଅଟେ ତାଙ୍କ ପିଲାମାନେ ଏବଂ ସମସ୍ତେ ଆମେମାନେ ଠିକ୍ ରକ୍ତ ସମ୍ପର୍କୀୟ ଭାଇମାନଙ୍କ ପରି ଅଟୁ ଉତ୍ତମ ପୁରୁଷ ଏବଂ ସେ କିନ୍ତୁ ସେ କଦାପି ପ୍ରଭୁଙ୍କ ସହିତ ସହଭାଗିତାରେ ଆସିଲେ ନାହିଁ ସେ ମୁଁ ତାଙ୍କୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ କଲି କିନ୍ତୁ ସେଦିନ ଯେତେବେଳେ ସେହି ମେଥଡିଷ୍ଟ ପ୍ରଚାରକ କହିଲେ ଯିଏ କେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ମୋ ତମ୍ବୁରୁ ବାହାରି ଯାଆନ୍ତୁ ତାହା ଠିକ୍ ଥିଲା ଜର୍ଜ ରାଇଟ୍ ଏବଂ ସେମାନେ ବାହାରି ଆସିଲେ ସେହିଦିନ ଅପରାହ୍ନରେ ମୁଁ ତଳେ ଟଟନଫୋର୍ଡରେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ଦେବା ପାଇଁ ଯାଉଥିଲି ତାଙ୍କର ସମଗ୍ର ମଣ୍ଡଳୀ ପାଣି ଭିତରକୁ ଚାଲି ଆସିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଲେ ତେଣୁ ମୁଁ ଆଗକୁ ବଢି ଚାଲିଲି ତାହା ଠିକ୍ ଥିଲା ପରମେଶ୍ୱର ଯଦି ଆପଣଙ୍କ ସପକ୍ଷରେ ଅଛନ୍ତି ତେବେ କିଏ ଆପଣଙ୍କ ବିରୋଧରେ ହୋଇପାରେ ମୁଁ ଜାଣିବି ନାହିଁ ଯେ ସେହି ବ୍ୟକ୍ତି କେଉଁ ଆଡ଼େ ଗଲେ ତାଙ୍କ ସହିତ କଣ ହେଲା?
ଯାହା ବି ହେଉ, ମୁଁ ଡାକ୍ତରଖାନା ଭିତରକୁ ଗଲି। ସେଠାରେ ବସ୍ତୁ କର୍କଟ ରୋଗରେ ପରିପୂର୍ଣ୍ଣ ପଡି ରହିଥିଲେ, ଏପରିକି ଡାକ୍ତରମାନେ ସୁଦ୍ଧା କିଛି କରୁନଥିଲେ, ମାତ୍ର କେବଳ ଗୋଟିଏ ପଟରେ ତାଙ୍କୁ ରଖିଦେଇଥିଲେ। ବସ୍ତୁ ମୋତେ କହିଲେ, ସେ କହିଲେ, ବାଇବିଲ ଏହାକୁ ଉଦ୍ଦେଶ୍ୟ ପାଇଁ ଅଟେ, କିଛି ଗୋଟାଏ ଘଟିଥିଲା। ମୁଁ କହିଲି, ହଁ ବସ୍ତି। ପ୍ରବଳ ବେଗରେ ପବନ ବହୁଥିବା ପରି ସେହି ଆତ୍ମାକୁ ଅନୁଭବ କରିବାକୁ ଆରମ୍ଭ କଲି, ଯାହା ବିଷୟରେ ମୁଁ କହି ଆସୁଛି। ଆପଣ ଜାଣନ୍ତି ଭିତରକୁ ଆସୁଥାଏ। ସେ କହିଲେ, ଯେତେବେଳେ ମୁଁ ଏଠାକୁ ଆସିଲି, ସେହି କୋଣରେ ଏକ ମେଘଧନୁ ରହିଥିଲା। ସେହି କୋଣରେ ରହିଥିଲା ଗୋଟିଏ ମେଘଧନୁ ହେଉଛି ଏକ ନିୟମ, ପରମେଶ୍ୱରଙ୍କ ନିୟମ। ପରମେଶ୍ୱର ସେଦିନ ପର୍ବତ ଉପରେ ମୋ ସହିତ ଏକ ନିୟମ ବାନ୍ଧିଲେ। ମୁଁ ମୋ ହାତ ଭାଇ ବସ୍ତୁଙ୍କ ଉପରେ ରଖିଲି ଓ ତାଙ୍କ ପାଇଁ ପ୍ରାର୍ଥନା କଲି। ଡାକ୍ତରମାନେ କହିଥିଲେ ସେ ମରିଯିବେ, ସେ କେବଳ ହ୍ରାସ ପାଇଯିବେ, କିଛି ହେଲେ କରାଯିବାକୁ ନାହିଁ। ସେ ଅଳ୍ପ କିଛି ଦିନ ମଧ୍ୟରେ ଚାଲିଯିବେ। ଏବଂ ବସ୍ତି ରୋଜସ୍ ତା ଅନେକ ଅନେକ ସପ୍ତାହ ପୂର୍ବରୁ ଅଟେ, ଏବଂ ବସ୍ତି ରୋଜସ୍ ଆଜି ରାତି ଠିକ ଏଠାରେ ପଛରେ ମଣ୍ଡଳୀରେ ବସିଛନ୍ତି, ସେତିକି ସୁସ୍ଥ ଏବଂ ସବଳ ଭାବରେ ଯେତିକି ମୁଁ ତାଙ୍କୁ ମୋ ଜୀବନରେ କେବେ ଦେଖି ଆସିଛି। ଛିଡ଼ା ହୁଅନ୍ତୁ ଭାଇ ବସ୍ତି, ସେ ସେଠାରେ ଅଛନ୍ତି। ଆସନ୍ତୁ ଆମେ ସମସ୍ତେ ପରମେଶ୍ୱରଙ୍କୁ ପ୍ରଶଂସା କରିବା।
Gathered in the upper room, all praying in his name, baptized with the Holy Ghost, and power for service came. Now what he did for them that day, he'll do for you the same. I'm so glad that I can say I'm one of them. I'm one of them. One of them. I'm so glad that I can say I'm one of them. Hallelujah, one of them. I'm one of them. I'm so glad that I can say I'm one of them. Though these people may not claim to be or boast of worldly fame, they have all received their Pentecost, baptized in Jesus' name. And they're telling now both far and wide, his power is yet the same. I'm so glad that I can say I'm one of them. I'm one of them. I'm one of them. I'm so glad that I can say I'm one of them. Hallelujah, one of them. Come, my brother, seek this blessing that will cleanse your heart from sin, that will start the joy bells ringing and will keep your soul on flame. Oh, it's burning now within my heart. Oh, glory to his name. I'm so glad that I can say I'm one of them.
Asantu ehaku gaiba. କେତେ ଲୋକ ସେମାନଙ୍କ ମଧ୍ୟରୁ ଜଣେ ଅଟନ୍ତି। ନିଜର ହାତ ଉଠାନ୍ତୁ। ଓ ମୋର ପ୍ରଭୁ, ଓହ, ମୁଁ କେତେ ଖୁସି ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ।
Gathered in that upper room, all praying in his name. They were baptized with the Holy Ghost, then power for service came. Now what he did for them that day, he'll do for you the same. I'm so glad that I can say I'm one of them.
ବର୍ତ୍ତମାନ ଯେତେବେଳେ କି ଆମେ ପୁନର୍ବାର ସେହି ଗୀତକୁ ଗାଉଥାଉ, ମୁଁ ଚାହେଁ ଯେ ଆପଣମାନେ ପ୍ରତ୍ୟେକ ବୁଲି ପଡ଼ନ୍ତୁ ଏବଂ ଆପଣଙ୍କ ପାଖରେ ଥିବା କାହାରି ସହିତ ହାତ ମିଶାନ୍ତୁ ଏବଂ କୁହନ୍ତୁ, କ'ଣ ଆପଣ ସେମାନଙ୍କ ମଧ୍ୟରୁ ଜଣେ କି? ବୁଝିଲେ? ଠିକ୍ ଅଛି। ଓହ, କ'ଣ ଆପଣ ସେମାନଙ୍କୁ ମଧ୍ୟରୁ ଜଣେ ବୋଲି ଖୁସି ନୁହନ୍ତି କି? କେତେ ଲୋକ ସେଇ ଜଣକା ହେବାକୁ ଚାହିଁବେ? ନିଜର ହାତ ଉଠାନ୍ତୁ। ଠିକ୍ ଅଛି, ତେବେ ମୁଁ ଆପଣଙ୍କ ପାଇଁ ଏହା ଗାଇବାକୁ ଯାଉଅଛି। ମନେ ଅଛି ସେ ସାନ ଝିଅଟି ପିତରଙ୍କୁ କ'ଣ କହିଥିଲା? କ'ଣ ଆପଣ ସେମାନଙ୍କ ମଧ୍ୟରୁ ଜଣେ ନୁହନ୍ତି କି? ମୁଁ ବହୁତ ଖୁସି ଆପଣ ନୁହନ୍ତି କି? ଆପଣ ଜାଣନ୍ତି, ପେଣ୍ଟିକସ୍ ଦିନରେ ପିତର କହିଥିଲେ ଏହା ହିଁ ତାହା ଅଟେ। ତେବେ ମୁଁ ସର୍ବଦା କହିଅଛି, ଯଦି ଏହା ତାହା ନୁହେଁ, ମୁଁ ଖୁସି ଯେ ମୁଁ ଏହା ପାଇଅଛି, ତାହା ଆସିବାର ଅପେକ୍ଷା କରୁଅଛି। ତାହା ଠିକ୍ ଅଟେ, ମୁଁ ଏଥିପାଇଁ ଖୁସି ଅଟେ। ଓହ, ଏ ଆଶ୍ଚର୍ଯ୍ୟଜନକ ନୁହେଁ କି? ଯୀଶୁଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗୀୟ ସ୍ଥାନରେ ଏକାଠି ବସି ଆତ୍ମାଙ୍କ ସହିତ କଥୋପକଥନ କରିବା, ବାକ୍ୟ ଉପରେ କଥୋପକଥନ କରିବା, ଆଗାମୀ ଉତ୍ତମ ବିଷୟଗୁଡ଼ିକ ସମ୍ବନ୍ଧରେ କଥାବାର୍ତ୍ତା ହେବା, ଏହା ଏତେ ଭଲ ଅଟେ। ଏହା ଜାଣିବା ହେତୁ ମୁଁ ବହୁତ ଖୁସି ଅଟେ। କ'ଣ ଆପଣ ନୁହନ୍ତି କି? ଆପଣ ଜଣେ ଖ୍ରୀଷ୍ଟିଆନ ବୋଲି ଖୁସି ନୁହନ୍ତି କି? କ'ଣ ଆପଣ ଖୁସି ନୁହନ୍ତି କି ଯେ ଆପଣଙ୍କର ପାପ ଗୁଡ଼ିକ ରକ୍ତ ତଳେ ରହିଅଛି? ସେ ଏହି ଦିନଗୁଡ଼ିକ ମଧ୍ୟରୁ ଗୋଟିକରେ ଆସିବେ ଏବଂ ଆମେ ତାହାଙ୍କ ସହିତ ଯାଉଥିବା। ତେବେ ଚିନ୍ତା କରନ୍ତୁ, ସମସ୍ତ ବୃଦ୍ଧାବସ୍ଥା ଆମଠାରୁ ଦୂରେଇ ଯିବ, ସମସ୍ତ ରୋଗ, ସମସ୍ତ ଦୁଃଖ, ସମସ୍ତ ମର୍ତ୍ତ୍ୟ ଜୀବନ ବଦଳିଯିବ। ଓ ମୋର ପ୍ରଭୁ, ମୁଁ ଏଠାରେ ଠିଆ ହୋଇଥିବା ପ୍ରିୟ ବୃଦ୍ଧ ଭାଇମାନଙ୍କ ବିଷୟରେ ଠିକ୍ ଭାବିପାରେ। ମୋର ମନେ ଅଛି କେତେ ଜଣ ରାବି ଲସନଙ୍କୁ ମନେ ରଖିଛନ୍ତି। ମୋର ପ୍ରଭୁ, ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ସମସ୍ତେ ମୁଁ ଦେଖିପାରୁଛି ଯେ ସେ ସେହି ପୁରୁଣା ବାଡ଼ିଟିକୁ ଠିକ୍ ଏଠାରେ ଟାଙ୍ଗି ଦେଇଛନ୍ତି ଏବଂ ମୁଁ ସେଠାରେ ପଛରେ ବସି ରହିଛି। ସେ ଏହି କ୍ଷୁଦ୍ର ଗୀତଟିକୁ ଗାଆନ୍ତି। ମାତ୍ର ଗୋଟିଏ ମିନିଟ୍ ଟେଡି ଭାଇ, ମୁଁ ଚେଷ୍ଟା କରିବି, ଦେଖେ ଯଦି ମୁଁ ଏହାର ସ୍ୱର ପାଇପାରିବି କି, ମୁଁ ଜାଣେ ନାହିଁ। ସେଠାରେ ମୋ ପାଇଁ ଏକ ଖୁସିର ଆସନ୍ତାକାଲି ଅପେକ୍ଷା କରେ, ଯେଉଁଠାରେ ମୋତିର ଫାଟକ ଉନ୍ମୁକ୍ତ ରହିଥାଏ ଏବଂ ଯେତେବେଳେ ମୁଁ ଏହି ଦୁଃଖର ପରଦା ଅତିକ୍ରମ କରେ, ମୁଁ ଅନ୍ୟ ପାର୍ଶ୍ୱରେ ବିଶ୍ରାମ ପାଇବି। କୌଣସି ଦିନ ମର୍ତ୍ତ୍ୟର ଜ୍ଞାନରୁ ଆରପାରିରେ, କୌଣସି ଦିନ ପରମେଶ୍ୱର ହିଁ କେବଳ ଜାଣନ୍ତି ଯେ ଠିକ୍ କେଉଁଠାରେ କିମ୍ବା କେବେ ମର୍ତ୍ତ୍ୟ ଜୀବନର ସେହି ଚକ ସବୁ ସ୍ଥିର ହୋଇଯିବ। ତାପରେ ମୁଁ ସିଓନ ପର୍ବତ ଉପରେ ବାସ କରିବାକୁ ଯିବି। ହଁ, ଏହି ଛୋଟ ଚକ ଗୁଡ଼ିକ ଯାହା ଆମ ଭିତରେ ବୁଲୁଅଛି, ଦୃଷ୍ଟି, ସ୍ୱାଦ, ଅନୁଭବ, ଗନ୍ଧ ଏବଂ ଶୁଣିବା, ଏହି ଛୋଟ ଇନ୍ଦ୍ରିୟ ଗୁଡ଼ିକ ଏବଂ ଚକ ଗୁଡ଼ିକ ଯାହାକି ଏହି ମର୍ତ୍ତ୍ୟ ଜୀବନରେ ଘୁରୁଅଛି, କୌଣସି ଦିନେ ସେଗୁଡ଼ିକ ସ୍ଥିର ହୋଇଯିବ। ତାପରେ ମୁଁ ନିଜେ ଏବଂ ଆପଣ ଆମେ ସିଓନ ପର୍ବତ ଉପରକୁ ବାସ କରିବାକୁ ଯିବା। ଓ ମୁଁ ତା ଭଲ ପାଏ, କ'ଣ ନୁହେଁ କି? ଜାଣୁ ଯେ ଆମ ପାଖରେ ସେହି ଆଶିଷିତ ଆଶ୍ୱାସନା ଅଛି। ଠିକ୍ ଅଛି, କେତେ ଜଣ ଆମର ପୁରୁଣା ବାପ୍ତିସ୍ମ ଗୀତ ଜାଣନ୍ତି? ତେବେ ଆମେ ତାହାକୁ ପରିବର୍ତ୍ତନ କରିବା। ଆସନ୍ତୁ ଆମର ବରଖାସ୍ତ ଗୀତ ନେବା। ଯୀଶୁଙ୍କର ନାମକୁ ଆପଣା ସଙ୍ଗରେ ଘେନି ଚାଲନ୍ତୁ। ହେ ଦୁଃଖ ଓ ସନ୍ତାପର ସନ୍ତାନ, ଏହା ତୁମକୁ ଆନନ୍ଦ ଓ ସାନ୍ତ୍ୱନା ପ୍ରଦାନ କରିବ। ଆପଣ ଯେଉଁଆଡ଼େ ବି ଯାଆନ୍ତି ଏହାକୁ ନିଅନ୍ତୁ, ଯୀଶୁଙ୍କ ନାମ ସଙ୍ଗରେ ଘେନି ଚାଲନ୍ତୁ। ଯେତେବେଳେ ଆପଣ ଯାଆନ୍ତି କେବଳ ତାହା କରନ୍ତୁ। ଠିକ୍ ଅଛି, ବର୍ତ୍ତମାନ ସବୁ କିଛି ଏକାଠି, ଭୁଲନ୍ତୁ ନାହିଁ। ସକାଳ 8:00 ସଭା ପାଇଁ ପ୍ରାର୍ଥନା କାର୍ଡ ଗୁଡ଼ିକୁ ଦିଆଯିବ। ସଭା 9:30 ଆରମ୍ଭ ହେବ। ମୁଁ 10:00 ପ୍ରଚାର କରିବି।
ରୋଗୀମାନଙ୍କ ପାଇଁ ପ୍ରାର୍ଥନା ସେବା ପ୍ରାୟ 11:00 ଆରମ୍ଭ ହେବ। ଆସନ୍ତାକାଲି ଅପରାହ୍ନ ଆସନ୍ତାକାଲି ସନ୍ଧ୍ୟାରେ ଆରାଧନାଳୟରେ ଏକ ସୁସମାଚାର ପ୍ରଚାରର ବାର୍ତ୍ତା ହେବ ଏବଂ ଆସନ୍ତାକାଲି ରାତିରେ ଆପଣମାନେ ସମସ୍ତେ ଯେଉଁମାନେ କି ନିଜ ପାପରୁ ମନ ପ୍ରେରଣ କରିଛନ୍ତି ଓ ଏଯାଏ ବାପ୍ତିଜିତ ହୋଇନାହାନ୍ତି ସେଠାରେ ରହିବ। ପୁଷ୍କରିଣୀ ଖୋଲା ରହିବ। ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଲୋକମାନଙ୍କୁ ବାପ୍ତିସ୍ମ ଦେବୁ। ବର୍ତ୍ତମାନ ସମସ୍ତେ ଏକାଠି ଆସନ୍ତୁ ଯେତେବେଳେ ଆମେ ଆମର ସ୍ୱରର ଶୀର୍ଷରେ ଗୀତ ଗାଉ। ଭାଇ ବସ୍ତି, ଆପଣ ଜାଣିନାହାନ୍ତି ଯେ ମୁଁ କେତେ ଖୁସି ଏବଂ ପରମେଶ୍ୱରଙ୍କ କେତେ ଧନ୍ୟବାଦୀ ଅଟେ। ଆପଣ ଜାଣନ୍ତି ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ସେମାନେ ମୋତେ କହିଲେ ଯେ ଡାକ୍ତର ତାଙ୍କ ଆଡ଼କୁ ଅନାଇଲେ ଏବଂ କଣ ଚିନ୍ତା କରିବେ ତାହା ଜାଣିନଥିଲେ। ସେ ବିଶ୍ୱାସ କଲେ ନାହିଁ ଯେ ଏହା ସେ ସମାନ ବ୍ୟକ୍ତି ଅଟନ୍ତି ଓ ଏହା କୌଣସି ରହସ୍ୟ ନୁହେଁ ଯେ ପରମେଶ୍ୱର କଣ କରିପାରନ୍ତି। କଣ ତାହା ଠିକ ନୁହେଁ କି? ଠିକ ଅଛି, ଏହାକୁ ଗାନ କରନ୍ତୁ। ଠିକ ଅଛି, ମୁଁ ବର୍ତ୍ତମାନ ସେବାକୁ ପାଳକଙ୍କ ହାତରେ ସମର୍ପି ଦିଏ। ସେ କିଛି କହିବେ କିମ୍ବା ବରଖାସ୍ତ କରିବା ପାଇଁ ଅନ୍ୟ କାହାରିକୁ ବା ଯାହା କିଛି ତାଙ୍କ ମନରେ ଅଛି କହିବେ।